ସେହିସବୁ ଚିତ୍ତାକର୍ଷକ ସଙ୍ଗୀତ ଗୁଡ଼ିକୁ ଶୁଣୁଥିବା ଯୋଗୁଁ ପୁଣି ମଣ୍ଡଳୀକୁ ସେହିସବୁ ଗୀତକୁ ଗାନ କରୁଥିବା ଶୁଣୁଥିବା ଯୋଗୁଁ ତତ୍ପରେ ପୁରାତନ ସମୟ କଥାକୁ ବିଚାର କରୁଥିବା ଯୋଗୁଁ ଆଉ ବାହାରକୁ ଚାହୁଁଥିବାରୁ ଆଉ ମୁଖ ଗୁଡ଼ିକୁ ଦେଖୁଥିବାରୁ ଯେଉଁମାନଙ୍କୁ ମୁଁ ଦୀର୍ଘ ଦିନ ଧରି ଆଦୌ ଦେଖିନାହିଁ ତତ୍ପରେ ଏହା ବିଷୟ କିଛିଟା ବିଶେଷ ଧରଣର କଥା ରହିଅଛି ତାହା ନିହାତି ବାସ୍ତବ ଅଟେ। ଉପାସନାଳୟକୁ ଫେରି ଆସିବାଟା ନିହାତି ପକ୍ଷେ ଅତି ଉତ୍ତମ ବିଷୟ ଅଟେ। ଆପଣମାନେ ସେ ପ୍ରକାର ବିଚାର କରୁନାହାନ୍ତି କି? ଖୁବ୍ ଉତ୍ତମ। କିଛି ସମୟ ପୂର୍ବେ ମୁଁ କେବଳ ଏକ ପ୍ରକାର ଥିଲି, ଜଣେ ପୁରାତନ ବନ୍ଧୁଙ୍କୁ ମୁଁ ଆଦୌ ଦେଖିନାହିଁ। ଆରେ ବା, ତାଙ୍କ ଆଡ଼କୁ ହାତ ହଲାଉଥିବା ଯୋଗୁଁ ମୁଁ ଧାରଣା କରେ, ତଥାପି ତାଙ୍କ ସହିତ ସହଯୋଗ କରି ରହିବା ବିଷୟଟି ତାହା ବର୍ଷ ବର୍ଷ ଧରି ରହିଆସିଛି। ଜଣେ ବାଳକ ଥିବା ସମୟରୁ ବନ୍ଧୁତା ହୋଇ ରହିଆସିଛି। ଜିମ୍ ପୋଲେ, ମୁଁ ଯେତେବେଳେ ବାଳକଟିଏ ଥିଲି ସେତେବେଳେ ସେ ଚାରିଆଡ଼କୁ ଦୌଡ଼ାଦୌଡ଼ି କରୁଥିଲେ। ପୁଣି କିଛି ସମୟ ପୂର୍ବେ ସେ ମୋ ଘରକୁ ଯାଇଥିଲେ। ଆମେ ଜଣାଶୁଣା ଥିବା ସମୟରୁ ସେ ସର୍ବପ୍ରଥମେ ମୋ ଘରକୁ ଯାଇଥିଲେ। ଭଲ କଥା, ମୁଁ ବିବାହ କରିବା ପରଠାରୁ ଏହା ପ୍ରଥମ ବିଷୟ ଥିଲା। ଆଉ ଶ୍ରୀମତୀ ଉଡ୍ସ ମହାଶୟା ତାଙ୍କୁ ଏଠାକୁ ନିମନ୍ତ୍ରିତ କରିଥିଲେ, ଏଠାକୁ ଆସିଥିଲେ, ଆମକୁ ପ୍ରଚାର କରିଥିବାର ଶୁଣିଥିଲେ। ସେ କହିଥିଲେ ଭଲ କଥା, ମୁଁ ସବୁବେଳେ ତାଙ୍କଠାରୁ ଶୁଣି ଆସିଥିଲି। ଶିକାର କରୁଥିବା ସମୟରେ ଆମମାନେ ଯେତେବେଳେ ଏକାଠି ହୋଇ ଚଲାବୁଲା ପ୍ରାୟତଃ କରୁଥିଲୁ, ପୁଣି ସେହିପରି ଭାବରେ କରୁଥିଲୁ। ତତ୍ପରେ ଆମମାନେ ସେ କରିନଥିଲେ, ସେ ଅଧିକା କିଛି କଥା କହିବେ ନାହିଁ, ସେ କଥାଟିକୁ ଆପଣମାନେ ଜାଣନ୍ତି। ମୁଁ ସବୁବେଳେ କଥାବାର୍ତ୍ତା କଲି, ମୁଁ କହିଲି ତୁମେ କଣ କିଛି କହିବ ନାହିଁ? ସେ କହିଲେ ମୁଁ କିପରି କହିପାରନ୍ତି, ମୁଁ ତ ସବୁବେଳେ କେବଳ ଗ୍ରହଣ କରି ଆସିଥିଲି। ତେଣୁ ଏପରି ଜଣାପଡ଼େ ଯେପରି ଏହା ସେପରି ଧରଣ ହୋଇ ମୋ ସହିତ ସଫଳ ହେବାର ବିଷୟ ପରି ଅଟେ। ସମୟକୁ ଗ୍ରହଣ କରିବା ପରି ଅବସ୍ଥା ସମୟ ଅଟେ, ଏତେବେଳେ ଏକାଧିକ ବିଷୟ ଉପରେ କଥାବାର୍ତ୍ତା କରିବା ପରି ଅଟେ। ଲଗାତାର ରୂପେ ସେପରି କରିଥାଏ, ଅନ୍ୟ କୌଣସି ସ୍ଥାନକୁ ଯିବାର ପରି ନୁହେଁ। ମାତ୍ର ଆଜି ମୁଁ ଅତିଶୟ ଆନନ୍ଦିତ ଅଟେ। ସେ ଦିନଗୁଡ଼ିକର ପରଠାରୁ ମୋର କଥାବାର୍ତ୍ତା କରିବାର ମାର୍ଗଟିକୁ ମୁଁ ପରିବର୍ତ୍ତନ କରି ପକାଇଛି। ପ୍ରଭୁଙ୍କର ବିଷୟ କଥାବାର୍ତ୍ତା କରୁଥିବାର ବିଷୟରେ କଥାବାର୍ତ୍ତା କରୁଅଛି, ମୁଁ ତାଙ୍କୁ କେବଳ ସ୍ନେହ କରେ। ମୁଁ ଭାଇ ରୁଡେଲଙ୍କ ସହିତ କଥାବାର୍ତ୍ତା କରୁଥିଲି, ପୁଣି ସେଠାରେ ସେ ମୋ ସହିତ ଆଳାପ କରୁଥିଲେ। ଭାଇ ଟେମ୍ପୁଲ, ଆପଣଙ୍କୁ ଅଶେଷ ଧନ୍ୟବାଦ। ମୁଁ ଭାଇ ରୁଡେଲଙ୍କ ସହିତ କଥାବାର୍ତ୍ତା କରୁଥିଲି, ତତ୍ପରେ ଖୁବ୍ ଅଳ୍ପ ଦିନ ଧରି ସେ ଏଠାକୁ ଆସିଥିଲେ। ପୁଣି ସେ ମୋତେ କହୁଥିଲେ, ଆଉ ସେ ଯେଉଁ ତିନୋଟି ସ୍ୱପ୍ନକୁ ଦେଖିଥିଲେ ସେଗୁଡ଼ିକୁ ସେ ମୋତେ କହୁଥିଲେ। ସେଗୁଡ଼ିକ ମଧ୍ୟରୁ ମୁଁ ଦୁଇଟି ମନେ ରଖିଥିଲି, ମାତ୍ର ଅନ୍ୟଟିକୁ ମୁଁ ପାସୁରି ପକାଇଲି। ଏହା ଯେ କିପ୍ରକାର ଧରଣର ଅର୍ଥକୁ ବହନ କରି ରହିଥିଲା ସେ ବିଷୟଟିକୁ ମୁଁ ତାଙ୍କୁ କହୁଥିଲି। ଖଣ୍ଡିଏ ଅଇନାକୁ ଧରିଥିବା ଅବସ୍ଥାରେ ତାହା ମୋ ପାଇଁ ଥିଲା, ପ୍ରତିଫଳିତ କରିବାକୁ ଚେଷ୍ଟା କରୁଥିଲି। ପୁଣି କହୁଥିଲି, ପରବେଶ ଯେ କିପରି ଭାବେ ପ୍ରତିଫଳିତ ହୁଅନ୍ତି ସେ ବିଷୟଟିକୁ ଆପଣ ବୁଝନ୍ତୁ। ଏକ ଅଇନାରେ ଆମମାନେ ଯେପରି ଭାବରେ ପ୍ରତିଫଳିତ ହେଉ ଠିକ୍ ସେହିପରି ଭାବରେ ସେ ତ ନିଶ୍ଚିତ ରୂପେ ଅତି ଉତ୍ତମ ଅଟନ୍ତି। ଭାଇ କ୍ରିଚ୍, ପିଆନୋ ବଜାଉଥିବା ଏହି ଝିଅଟି ଆପଣଙ୍କ କନ୍ୟା ଅଟେ କି? ଏହି ଜଣଙ୍କ ଅଟେ କି? ସେ ଜଣଙ୍କ ପେଟି ଥିଲା କି ନୁହେଁ ସେ କଥାକୁ ମୁଁ ଆଦୌ ଜାଣିନଥିଲି। ପେଟି କେଉଁଠାରେ ଅଛି? କିପରି? ଆରେ ବା ଚମତ୍କାର, ପେଟି! ଆରେ ବା ଚମତ୍କାର! ସେଠାରେ ସେମାନେ ଯେତେବେଳେ ବାସ କରି ରହିଥିଲେ ସେ ସମୟ ବିଷୟକୁ ମୁଁ ମନେ ପକାଏ। ଭଲ କଥା, ଠିକ୍ ସେହି ସ୍ଥାନରେ ଯେଉଁଠାରେ ସେମାନେ ଯେତେବେଳେ ବାସ କରନ୍ତି ଠିକ୍ ଏହି ସ୍ଥାନରେ ବସିଥିବା ସେହି ଛୋଟ ପିଲାଟିର ପରି ଅଟେ। ତାହାରି ବୟସର ପାଖାପାଖି ପ୍ରାୟ ଅଟେ। ତତ୍ପରେ ମେରି ଜିଓ ଅଟନ୍ତି, ସେ ବିବାହିତା ହୋଇସାରିଛନ୍ତି ଏପରି ମୁଁ ଧାରଣା କରେ। କିଛି ସମୟ ପୂର୍ବେ ଜିମ୍ ସେଠାରେ ଠିଆ ହୋଇଥିଲେ, ତାଙ୍କର ନାତି ଟକାଟି ସେହି ସ୍ଥାନରେ ଠିଆ ହୋଇଥିଲା। ତତ୍ପରେ ଏଠାରେ ମୋର ନାତି ଟକାଟି ପ୍ରବେଶ କଲା। ମୁଁ କହିଲି, ଏପରି ହୋଇପାରେ ଯେ ଆମମାନେ ସମ୍ଭବତଃ ଏକ ଆଶାବାଡ଼ି ଧରି ଏଠାକୁ ପଶିପାରୁ ପୁଣି ବସିପାରୁ, ଆପଣମାନେ ସେପରି ବିଚାର କରନ୍ତି ନାହିଁ କି? ମାତ୍ର ନଦୀଟିର ଠିକ୍ ଅପର ପାରିରେ ତାହା ତ ଏକ ମହାନ ସ୍ଥାନ ଅଟେ। ତାହା ହିଁ ସେହି ସ୍ଥାନ ଅଟେ ଯେଉଁ ସ୍ଥାନଟିର ପାଇଁ ଆମମାନେ ଅପେକ୍ଷା କରି ରହିଅଛୁ। ଆଉ ଏହା ପ୍ରକୃତରେ ସେପରି ଆଦୌ ନୁହେଁ ଯେହେତୁ ମୁଁ ପାଇଥିଲି, ବୃଦ୍ଧ ହୋଇ ଯାଉଅଛି ତାହା ସେପରି ଧରଣ ଏକ ଅବସ୍ଥା ଯାହା ବିଷୟରେ ମୁଁ ପ୍ରାୟ ଚିନ୍ତା କରେ। ମୁଁ ଯେତେବେଳେ ଛୋଟ ପିଲାଟିଏ ଥିଲି ସେହି ସମୟରୁ ତାହାରି ଉପରେ କଥାବାର୍ତ୍ତା କରିବାକୁ ଆରମ୍ଭ କରିଥିଲି। ଜଣେ ସାନ ପିଲା ବୟସରୁ ପୁଣି ଜୀବନର ଯୌବନାବସ୍ଥାର ସପ୍ରିୟ ଅବସ୍ଥାରୁ ମୁଁ ତାହାରି ଉପରେ ବିଚାର କରି ଆସିଥିଲି। ମୁଁ ଏପରି ବିଶ୍ୱାସ ରଖେ ଯେ କୌଣସି ଏକ ଅଜଣା ସ୍ଥାନରେ ଏକ ରମ୍ୟ ସ୍ଥାନ ରହିଅଛି, ସେହି ମାର୍ଗଟି ଉପରେ ଆମେ ଯାତ୍ରା କରୁଅଛୁ, ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ଆପଣମାନଙ୍କୁ ତ ଜଣା ତାହା ଅନ୍ୟ ଯେକୌଣସି ବିଷୟଠାରୁ ଅଧିକ ଶ୍ରେଷ୍ଠ ବିଷୟ ଅଟେ। ଯେପରି ଧରଣର ବିଷୟକୁ ମୁଁ ପ୍ରାୟତଃ କହିନଥାଏ, ମୁଖ୍ୟତଃ ଆପଣମାନେ ଯେତେବେଳେ କଥାବାର୍ତ୍ତା କରୁଅଛନ୍ତି, ମାତ୍ର ବହୁଧା ଏହି ସ୍ଥାନରେ ମୁଁ କୌଣସି ଭିନ୍ନ ଧରଣ ବିଷୟବସ୍ତୁକୁ ଲୋକଲୋଚନକୁ ଆଣିଥାଏ, ଧର୍ମଶାସ୍ତ୍ର ସହିତ ସମତୁଲ କରି ପ୍ରସ୍ତୁତ କରିଥାଏ। ମାତ୍ର କେତେବେଳେ କେମିତି ପ୍ରଭୁ ମୋତେ କେତେକ ବିଷୟକୁ ପ୍ରଦାନ କରନ୍ତି, ଆଉ ମୋତେ ଅକ୍ଲେଶରେ ମୃତ୍ୟୁର ଘଡ଼ିକୁ ଆଣି ଉପସ୍ଥିତ କରାନ୍ତି ଯେତେବେଳେ କୌଣସି ଏକ ବିଷୟ ଯାହାକି ପ୍ରକୃତରେ ଅତି ଉତ୍ତମ ବିଷୟ ଅଟେ, ତାହାକୁ ମୁଁ ଆୟତ୍ତ କରିବାକୁ ଚାହିଁ ନଥାଏ, ତାହାକୁ ମୁଁ ଆୟତ୍ତ କରିବାକୁ ଚାହିଁଥାଏ, ମୁଁ କେବଳ କରେ। ଆରେ ବା, ଏହା ତ ବାସ୍ତବରେ ମୋ ପ୍ରତି ଅତ୍ୟଧିକ ରୂପେ ଉତ୍ତମ ଧରଣ କାର୍ଯ୍ୟ କରିଥାଏ। ଆମେ ସମସ୍ତେ ଠିକ୍ ସେପରି ଧରଣ ବିଷୟକୁ ଅନୁଭବ କରିଥାଉ। ମୁଁ ଜାଣେ ଭାଇ ନେଭିଲ, ଆପଣ ପୁଣି ଏଠାରେ ସ୍ଥିତ ଅନ୍ୟାନ୍ୟ ଭାଇଗଣ, ଭାଇ ଜୁନିୟର ଜ୍ୟାକ୍ସନ, ତାପରେ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ, ଆମେ ସମସ୍ତେ ସେହି ସମାନ ଧରଣର ଅନୁଭୂତିକୁ ଅନୁଭବ କରନ୍ତି। ଯେତେବେଳେ ଈଶ୍ୱର ଆପଣମାନଙ୍କୁ ଯାହା କିଛି ପ୍ରକାଶନକୁ ଦାନ କରନ୍ତି, ତାହାକୁ ଆପଣମାନେ ଯେତେବେଳେ ଲାଭ କରନ୍ତି, ସେତେବେଳେ ଏହା ଯେ ଅତି ବାସ୍ତବଧର ବିଷୟ ଅଟେ, ସେ କଥାକୁ ଆପଣମାନେ ବୁଝନ୍ତି। ତତ୍ପରେ ସେଦିନ ରାତ୍ରିବେଳା ମୁଁ ପ୍ରଚାର କରୁଥିଲି, ଏହା ଯେ ଆରାଧନାଳୟଟି ଥିଲା ଏପରି ମୁଁ ବିଚାର ରଖେ। ପୁଣି ମୁଁ କୌଣସି ଏକ ବିଷୟର ପ୍ରକାଶନରେ ପ୍ରକାଶିତ ହେଲି, ଯାହାକି ମୋତେ ସବୁଠାରୁ ଅଧିକ ସାନ୍ତ୍ୱନା ପ୍ରଦାନ କଲା, ଯାହାକି ମୋର ପରିବର୍ତ୍ତନ ହେବା ସମୟରୁ ମୋତେ ଅଧିକ କିଛି ସାନ୍ତ୍ୱନାଦାୟୀ ବୋଲି ପରିଚିତ ହେଲା। ପୁଣି ତାହା ଥିଲା, ମୁଁ ଏହାକୁ ଆଉ ଥରେ ସମ୍ଭବତଃ ଦୋହରାଇ ପାରନ୍ତି ଯଦି ଏହା ଉପଯୁକ୍ତ ବିଷୟ ଅଟେ। ମୁଁ ଜାଣେ ମୁଁ ଯେ କେଉଁ ଆଡ଼କୁ ଅଗ୍ରସର କରୁଅଛି, ସେ କଥାକୁ ଆପଣମାନେ ସମସ୍ତେ ଜାଣନ୍ତି। ତଥାପି ଏହା ତ ସେହି ପରିତ୍ରାଣର ପ୍ରମାଣଟି ଥିଲା, ବୁଝନ୍ତି ତ। ମୁଁ ଏହା ତ ଅକ୍ଲେଶରେ ମୋ ପ୍ରତି ପ୍ରକଟିତ ହେଲା। ପୁଣି ମୁଁ ଏହାକୁ ପ୍ରକାଶ କରି କହିଲି, ମୁଁ ଘରକୁ ଗଲି, ମୋର କୋଠରୀ ମଧ୍ୟକୁ ମୁଁ ପ୍ରବେଶ କଲି। ତତ୍ପରେ ଗୋଟିଏ ପାଖରୁ ନେଇ ଅନ୍ୟ ପାଖ ପର୍ଯ୍ୟନ୍ତ ଏପରି ମୁଁ ଚଲାବୁଲା କଲି। ଏକ ପ୍ରକାର କ୍ଷୁଦ୍ର ସମୟକୁ ସ୍ୱୟଂ ଅତି ଉତ୍ତମ ସମୟକୁ ହାସଲ କଲି। ଆପଣମାନଙ୍କ ମତ ଜଣା, ସେଠାରେ ଅକ୍ଲେଶରେ ଉପସ୍ଥିତ ହୋଇ ଏହାର ଉପରେ କେବଳ ବିଚାର କରିବାକୁ ଲାଗିଲି। ଏହା ଯେ କିପରି ଧରଣ ଏକ ବିଷୟ ଥିଲା ତାହା ଏଇଠାରେ ରହିଛି। କିଛି କଣ ଉତ୍ତରେ ମୁଁ ଏହାକୁ ଆପଣମାନଙ୍କ ପର୍ଯ୍ୟନ୍ତ ସମ୍ଭବତଃ ପହଞ୍ଚାଇ ପାରେ। ମୁଁ ଏହାରି ସମୟରେ କଥାବାର୍ତ୍ତା କରୁଥିଲି, ଆମମାନେ ସବୁକିଛି ବିଷୟର ଅଧିକାରୀ ଅଟୁ, ସବୁକିଛି ଉପଲବ୍ଧ ବିଷୟ ଆମ୍ଭମାନଙ୍କର ଅଟେ। ସେମାନେ ଏପରି କହନ୍ତି ଯେ ଆମମାନେ ପାଗଳାମୀର ଏକ ଦଳ ଅଟୁ, ସେ କଥାଟି ଆପଣମାନଙ୍କୁ ଜଣା। କିନ୍ତୁ ଏହା ସତ୍ତ୍ୱେ ମୋଟାମୋଟି ଭାବେ ଏହିସବୁ ବିଷୟ ଆମମାନଙ୍କର ଅଧିକାରଭୁକ୍ତ ଅଟେ, ବୁଝନ୍ତି ତ, ଧ୍ୟାନ ଦିଅନ୍ତି ତ। ତତ୍ପରେ ଆମମାନେ ସମ୍ଭବତଃ କରିଥାଇପାରୁ, ସେହି ହେତୁରୁ ଆମମାନେ କିଛିଟା ପରିମାଣରେ କୌତୁହଳପୂର୍ଣ୍ଣ ବ୍ୟବହାର କରିଥାଉ। ଆପଣମାନେ ବୁଝନ୍ତୁ, ଆମେ ତ ସବୁକିଛି ବିଷୟର ଉତ୍ତରାଧିକାରୀ ଅଟୁ, ଲକ୍ଷ୍ୟ କରନ୍ତି ତ। ତତ୍ପରେ ମୁଁ ବିଚାର କରୁଥିଲି, ଆମମାନେ ପ୍ରେମ, ଆନନ୍ଦ, ଉତ୍ସାହ, ଏହିସବୁ ବରଦାନର ଅଧିକାରୀ ଅଟୁ। ଆମମାନେ ବିଶ୍ୱାସ, ପୁଣି ଧୈର୍ଯ୍ୟ, ମୃଦୁପଣ, ଧୀରଜ, ମୃଦୁପଣକୁ ଗ୍ରହଣ କରିଥାଉ। ଆପଣମାନେ ଏହିସବୁକୁ କୌଣସି ପ୍ରକାର ଅର୍ଥର ବିନିମୟରେ କ୍ରୟ କରିପାରନ୍ତି ନାହିଁ, ଯାହା କିଛି ହେଉନା କାହିଁକି, ସେପରି କିଛି ବିଷୟ ଆଦୌ ନାହିଁ। ବାହାରକୁ ଚାଲି ଯାଆନ୍ତୁ, ପୁଣି ମୋ ପାଇଁ ଏକ ପା ପରିମାଣର ଧୀରଜକୁ କିଣି ଆଣନ୍ତୁ। ଆପଣମାନେ ବୁଝନ୍ତି କି, ଆପଣମାନେ ଏହାକୁ କଦାପି କ୍ରୟ କରିପାରନ୍ତି ନାହିଁ। ଆଉ ଏହା ସତ୍ତ୍ୱେ ପରମେଶ୍ୱର ତାହା ଆମମାନଙ୍କୁ ଦାନ କରନ୍ତି, ଆମମାନେ ତାହାକୁ ଅଧିକାର କରି ରଖିଥାଉ, ତାହା ଆମମାନଙ୍କର ଅଧିକୃତ ସମ୍ପଦର ବିଷୟ ଅଟେ। ଆଉ ତତ୍ପରେ ଆମ ପାଇଁ ଟିକିଏ ବିଶ୍ୱାସକୁ କିଣି ଦିଅନ୍ତୁ, ଆମମାନେ ଇଚ୍ଛା ପ୍ରକାଶ କରୁଥାଇପାରୁ। ଆମମାନେ ଯାହା କିଛି ବିଷୟକୁ ହାସଲ କରିଥିଲୁ, ଏକ ଛୋଟ କାଟ ବିଶ୍ୱାସ ପାଇଁ ସେ ସବୁକୁ ଦେବାକୁ ପ୍ରସ୍ତୁତ ହୋଇପାରିଥାଉ। ଆପଣମାନେ ବୁଝନ୍ତି କି, ତଥାପି ଏହା ଆମମାନଙ୍କୁ ଦତ୍ତ ହୋଇଅଛି, ଆଉ ସବୁକିଛି ବରଦାନ ବିନା ମୂଲ୍ୟର ଅଟେ, ସଦାପ୍ରଭୁଙ୍କଠାରୁ ଆଗତ ହେଉଅଛି, ତାହା ଅତି ଚିତ୍ତାକର୍ଷକ ବିଷୟ ଅଟେ ନା। ତତ୍ପରେ ଏହା ଉପରେ ମୁଁ ଚିନ୍ତା କଲି, ଯେତେବେଳେ ଇସ୍ରାଏଲ ସନ୍ତାନଗଣ ଏକଦା ଦାସ ରୂପେ ଗଣ୍ୟ ହୋଇଥିଲେ, ପରମେଶ୍ୱରଙ୍କ ସନ୍ତାନଗଣ ସେଠାରେ ମିଶ୍ର ଦେଶରେ ବନ୍ଧନଯୁକ୍ତ ଅବସ୍ଥାରେ ଥିଲେ, ଆଉ ତାହା ତ ପରମେଶ୍ୱରଙ୍କର ଉତ୍ତରାଧିକାର ଥିଲେ, ବଂଶଧର ଥିଲେ, ଠିକ ଯେପରି ଭାବରେ ଆମମାନେ ବର୍ତ୍ତମାନ ଅଟୁ। ପୁଣି ଏପରି ହୋଇଥାଇପାରେ ଯେ ଭୋଜନ କରିବା ନିମନ୍ତେ କିଛିଟା ଖାଦ୍ୟ ପଦାର୍ଥ ସମ୍ଭବତଃ ଆଣିଦେଇଥାଇ ପାରନ୍ତି, ପ୍ରସ୍ତୁତ କରାଯାଇଥିବା କିଛିଟା ରୁଟିକୁ ଆଣିଦେଇଥାଇ ପାରନ୍ତି, ପୁଣି ସେଗୁଡ଼ିକୁ ପଦାକୁ ଫୋପାଡ଼ି ଦିଆଯାଇ ପାରନ୍ତା। ତତ୍ପରେ ଯାହା କିଛି ଭୋଜନ ବସ୍ତୁ ସେମାନେ ପାଉଥିଲେ, ସେସବୁକୁ ଆପଣାର ଅଧିକାରକୁ ନେଇଯାଉଥିଲେ। ଗୋଟିକୁ ବଧ କରିବାଟା ତାହା ତ କୁକୁରଟିଏ କିମ୍ବା ସେପରି ଧରଣର ଅନ୍ୟ କୌଣସି ପଶୁକୁ ବଧ କରିବା ଭଳି ଅବସ୍ଥା ଥିଲା। ତତ୍ପରେ ସେ ପ୍ରକାର ଅବସ୍ଥାରୁ ମୁକ୍ତ ହୋଇ ବାହାରି ଆସିବାକୁ ସେମାନେ ମୁକ୍ତିର ଏକ ଉପାୟକୁ ଆବଶ୍ୟକ କରିଥିଲେ। ସେହି ସ୍ଥାନରେ ସେମାନେ ଦୀର୍ଘ 40 ବର୍ଷ ଧରି ରହିଥିଲେ। ଏଥୁଅନ୍ତେ ଏକଦା ଅରଣ୍ୟ ମଧ୍ୟରୁ ଅତି ବେଗର ସହିତ କେହି ଜଣେ ଆସୁଥିଲେ, ଜଣେ ଭାବବାଦୀ ତାଙ୍କର ପଶ୍ଚାତ ଏକ ଆଲୋକକୁ ଅନୁସରଣ କରୁଥିବା ଦ୍ୱାରା ସେ ଆସିଥିଲେ। ପୁଣି ସେମାନଙ୍କୁ କହିଲେ, ସୁଦୂରରେ ସେହି ସ୍ଥାନରେ ଏକ ଦେଶ ଅଛି ଯାହାକି ଦୁଗ୍ଧ ଓ ମଧୁରେ ପ୍ରବାହିତ ହେଉଅଛି, ଆଉ ପରମେଶ୍ୱର ଏହାକୁ ସେମାନଙ୍କୁ ଦାନ କରିଥିଲେ। ପୁଣି ସେ ଚିହ୍ନ ଗୁଡ଼ିକୁ ଆଉ ମହତ କର୍ମ ଗୁଡ଼ିକୁ ସଫଳ କରିଥିଲେ, ସେମାନଙ୍କୁ ଏହି କଥାଟି ଦର୍ଶାଇବା ପାଇଁ ଯେ ସେ ଆଦୌ ମୂର୍ଖ ନଥିଲେ କିମ୍ବା କୌଣସି ପ୍ରକାର ଜଣେ ଭଣ୍ଡ ବ୍ୟକ୍ତି ନଥିଲେ, ମାତ୍ର ସେହି ଦେଶକୁ ସେମାନଙ୍କୁ କରାଇ ନେଇଯିବା ନିମନ୍ତେ ପ୍ରକୃତରେ ଆଜ୍ଞାଦତ୍ତ ହୋଇଥିଲେ। ଏହା ଉପରେ ବର୍ତ୍ତମାନ ବିଚାର କରନ୍ତୁ, ସେମାନଙ୍କର ସନ୍ତାନଗଣ କ୍ରୀତଦାସର କଠିନ ପରିଶ୍ରମୀଗଣ ବାହାରି ଆସିଥିଲେ। ଯଦି ଜଣଙ୍କୁ ସେମାନେ ବଧ କରିବାକୁ ଚାହିଁଥିଲେ ତାହା ତ ପ୍ରକୃତରେ ଉଚିତ ଧରଣର କାର୍ଯ୍ୟ ଥିଲା, କୌଣସି ପ୍ରକାରର ବିରୋଧ କଥାକୁ କୁହାଯାଇ ପାରୁନଥିଲା। ଚାଲିଯାଅ, ଏଠାକୁ ତୁମମାନଙ୍କର ଯୁବତୀ କନ୍ୟାଗଣଙ୍କୁ ସର୍ବନାଶ ପାଇଁ ନେଇ ଆସ, ଏପରିକି କୌଣସି ପ୍ରତିବାଦ କଥାକୁ କୁହାଯାଇ ପାରୁନଥିଲା। ସେହି ସ୍ଥାନରେ ତାହାଙ୍କୁ ନିହାତି ପକ୍ଷେ ନିରବଦ୍ରଷ୍ଟା ସାଜି ଠିଆ ହୋଇରହିବାକୁ ପଡୁଥିଲା। ପୁଣି ସେହି ଯୁବତୀ କନ୍ୟାକୁ ଏପରି ଭାବେ ସର୍ବନାଶ ହେବାକୁ ଦିଆଯାଉଥିଲା। ବୁଝନ୍ତି ତ, ତୁମ୍ଭର ପୁଅଟି ସେପରି ଧରଣର କିଛି ନିଷ୍ଠୁର ବ୍ୟବହାରକୁ ସାମ୍ନା କରିଥିଲା, ଉଚିତ ପ୍ରକାରେ ଠିକ୍ ରୂପେ କାର୍ଯ୍ୟ କରିପାରିଲା ନାହିଁ। ପୁଣି ଏଥିପାଇଁ ସେମାନେ ତାକୁ ବଧ କରିବାକୁ ଚାହିଁଲେ। ତାକୁ ବଧ କରିବା ବିଷୟ ତାହା ତ ଯଥୋଚିତ ବିଷୟ ଥିଲା, କୌଣସି ପ୍ରକାରେ ପ୍ରତିବାଦ କରାଯାଇ ପାରୁନଥିଲା। ମାତ୍ର ଏତେବେଳେ ସେମାନେ କଥିତ ହୋଇଥିଲେ ଯେ ଏହି ବନ୍ଧନ ଅବସ୍ଥାରୁ ଏମାନେ ବାହାରି ଆସିବାକୁ ଯାଉଛନ୍ତି, ପୁଣି ସେମାନେ ଏପରି ଏକ ଦେଶକୁ ଯାଉଛନ୍ତି ଯାହାକି ଦୁଗ୍ଧ ଆଉ ମଧୁରେ ପ୍ରଭାବିତ ହେଉଅଛି। ସେମାନେ ନିଜର କୃଷିକ୍ଷେତ୍ରର ସ୍ଥାନଟିକୁ ଅଧିକାର କରିପାରନ୍ତି, ସେମାନେ ନିଜର ଶସ୍ୟାଦି ଉତ୍ପନ୍ନ କରିପାରନ୍ତି, ନିଜର ପୁତ୍ର କନ୍ୟାମାନଙ୍କୁ ଆହାର ଦେଇପାରନ୍ତି, ଅଧ୍ୟୟନ ପାଇଁ ସେମାନଙ୍କୁ ବିଦ୍ୟାଳୟକୁ ପଠାଇ ପାରନ୍ତି, ଶାନ୍ତିରେ ବସବାସ କରିପାରନ୍ତି। ଆଉ ଏହି ବିଶାଳ ଭୂଖଣ୍ଡଟି ଏହା ସେମାନଙ୍କର ଅଧିକାରର ଅଟେ। ତାହା ଯେ ଏକ ମହାନ ପ୍ରତିଜ୍ଞା ଥିଲା ସେ କଥାଟି ଆପଣମାନଙ୍କୁ ଜଣା, ତାହା ଯେ କ'ଣ ଅର୍ଥ କରେ ସେ କଥାକୁ ବିଚାର କରନ୍ତୁ। ଭଲ କଥା, ଏହି ଭାବବାଦୀ ଜଣକ ସେମାନଙ୍କ ମଧ୍ୟରେ ଏକାଧିକ ଆଶ୍ଚର୍ଯ୍ୟ କର୍ମ ସେତେବେଳେ ପର୍ଯ୍ୟନ୍ତ ସମ୍ପାଦନ କଲେ ଯେତେବେଳେ ପର୍ଯ୍ୟନ୍ତ ସେମାନେ ନ ବୁଝିଲେ ଯେ ସେ ପ୍ରକୃତରେ ପରମେଶ୍ୱରଙ୍କ ଜଣେ ପ୍ରେରିତ ବ୍ୟକ୍ତି ଥିଲେ। ଆଚ୍ଛା, ତେବେ ସେମାନେ ବାହାରି ଚାଲିଗଲେ, ଅରଣ୍ୟ ମଧ୍ୟକୁ ଚାଲିଗଲେ। ତତ୍ପରେ କାଦେଶ ବର୍ଣ୍ଣିଆରେ ଆସି ସେମାନେ ଯେତେବେଳେ ଉପସ୍ଥିତ ହେଲେ, ଆଉ କାଦେଶ ବର୍ଣ୍ଣିଆ ତାହା ତ ବିଚାର ସିଂହାସନ ସ୍ଥାନ ଅଟେ, ସେହି ସମୟ ନିମନ୍ତେ ତାହା ଜଗତର ପାଇଁ ବିଚାର ସିଂହାସନ ଥିଲା। କାଦେଶ ବର୍ଣ୍ଣିଆ ଏହା ଏପରି ଏକ ସ୍ଥାନ ଥିଲା ଯେଉଁଠାରେ ଏକ ବୃହତ ଝରଣା ଥିଲା, ପୁଣି ଏକାଧିକ ସଂଖ୍ୟକ ଛୋଟ ଛୋଟ ଝରଣା ଥିଲା। ଏହି ମୁଖ୍ୟ ବିଶାଳ ଝରଣାର ଏଗୁଡ଼ିକ ଶାଖା ଝରଣା ଥିଲେ। ଆଚ୍ଛା, ତେବେ ସେଠାରେ ସେମାନଙ୍କ ଗହଣରେ ଜଣେ ବ୍ୟକ୍ତି ଥିଲେ, ଜଣେ ସାହସୀ ଯୋଦ୍ଧାଙ୍କୁ ସେମାନେ ହାସଲ କରିଥିଲେ, ଯିଏକି ଜିହୋସିଓ ନାମରେ ପରିଚିତ ଥିଲେ। ଜିହୋସିଓ ନାମର ଶବ୍ଦ ଜିହୋବା ତ୍ରାଣକର୍ତ୍ତା ଏପରି ଅଟେ। ପୁଣି ଜିହୋସିଓ ହିଁ ଅଗ୍ରସର ହୋଇ ପ୍ରତିଜ୍ଞା ଦେଶକୁ ପ୍ରବେଶ କରିଥିଲେ। ଏତେବେଳେ ମନେ ରଖନ୍ତୁ, ସେମାନଙ୍କ ମଧ୍ୟରୁ ଅନ୍ୟ କେହି ଜଣେ ହେଲେ ସୁଦ୍ଧା ସେଠାକୁ ଗଲେ ନାହିଁ, ସେହି ଦେଶଟି ସେଠାରେ ଅବସ୍ଥିତ ଥିଲା ଅବା ନୁହେଁ ଏହାକୁ ସେମାନେ ଆଦୌ ଜାଣିନଥିଲେ। ସେମାନେ ତ କେବଳ ବିଶ୍ୱାସ ଦ୍ୱାରା ସେମାନଙ୍କୁ ଯାହା କିଛି ନିର୍ଦ୍ଦେଶ ଦ୍ୱାରା କଥିତ ହୋଇଥିଲା ତଦନୁସାରେ ଯାତ୍ରା କରିଥିଲେ। ଅର୍ଥାତ୍ ସେମାନଙ୍କ ନିମନ୍ତେ ପରମେଶ୍ୱର ଏକ ଦେଶକୁ ମନୋନୀତ କରିଥିଲେ, ସେ ବିଷୟକୁ ସେମାନେ ହାସଲ କରିଥିଲେ, ଆଉ କେବଳ ବିଶ୍ୱାସ ଦ୍ୱାରା ସେମାନେ ସେହି ଦେଶକୁ ଯାତ୍ରା କରୁଥିଲେ। ଏତେବେଳେ ତାହାରି ଉପରେ ବିଚାର କରନ୍ତୁ, ମିଶର ଦେଶ ଛାଡ଼ିଲେ, ପୁଣି ପରମେଶ୍ୱର ସେମାନଙ୍କୁ କଢ଼ାଇ ଆଣିଲେ, ଆଉ ଏତେବେଳେ ସେମାନେ ସେହି ଦେଶର ନିକଟବର୍ତ୍ତୀ ହେଉଅଛନ୍ତି। ପୁଣି ସେ ଦେଶର ନିକଟରେ ସେମାନେ ଆସି ଯେତେବେଳେ ଉପସ୍ଥିତ ହେଲେ, ଜିହୋସିଓ ସେ ଦେଶ ମଧ୍ୟକୁ ପ୍ରବେଶ କଲେ, ପୁଣି ସେହି ସ୍ଥାନରୁ ପ୍ରମାଣ ସହିତ ଫେରି ଆସିଲେ, ଜର୍ଦ୍ଦନକୁ ପାର କଲେ, ପାଲେଷ୍ଟାଇନ୍ ମଧ୍ୟକୁ ପ୍ରବେଶ କଲେ, ପ୍ରମାଣ ସହିତ ଫେରି ଆସିଲେ, ଅଙ୍ଗୁରର ଗୁଡ଼ିକେ ଲଦି ହୋଇଥିବା ଏକ ବଡ଼ ପେନ୍ଥା ସହିତ ଫେରି ଆସନ୍ତି, ଯାହାକୁ ଦୁଇଜଣ ବ୍ୟକ୍ତି କାନ୍ଧେଇ ଆଣିଲେ। ପୁଣି ସେହି ଅଙ୍ଗୁର ଗୁଡ଼ାକୁ ସେମାନେ ଖାଇପାରିଥିଲେ, ଆଉ କହିଥିଲେ ସେହି ଦେଶଟି ପ୍ରକୃତରେ ତଦ୍ରୁପ ଧର୍ମ ଅଟେ, ଯେପରି କଥାକୁ ପରମେଶ୍ୱର କହିଥିଲେ। ଆରେ ବା, ତାହା କିପରି ଧରଣର ଏକ ସ୍ୱତନ୍ତ୍ରତା ଥିଲା ଯେଉଁ ସ୍ଥାନକୁ ସେମାନେ ବର୍ତ୍ତମାନ ଯାଇପାରନ୍ତି, ଆଉ ସେମାନେ ତ ନିଜର ଅଧିକୃତ ଚାଷ ଜମିର ଅଧିକାରୀ ହୋଇପାରିଥିଲେ, ପୁଣି ନିଜର ପୁତ୍ରକନ୍ୟାମାନଙ୍କୁ ପ୍ରତିପୋଷଣ କରି ବଢ଼ାଇ ପାରିଥିଲେ, ପୁଣି ହାସଲ କରିଥିଲେ, ପୁଣି ଈଶ୍ୱରଙ୍କର ଆଶୀର୍ବାଦ ସେମାନଙ୍କ ଉପରେ ଥିଲା, ଆଉ ସେମାନେ ଶାନ୍ତିରେ ବାସ କରିଥିଲେ। ସେଠାରେ କୌଣସି ବ୍ୟକ୍ତିର କ୍ରୀତଦାସ ସେମାନେ ନଥିଲେ କିପରି, କିନ୍ତୁ ପରିଶେଷରେ ଏକ ଉତ୍ତମ ଓ ଦୀର୍ଘସ୍ଥାୟୀ ଜୀବନକୁ ଅତିବାହିତ କଲା ଉତ୍ତାରେ ଅବଶେଷରେ ସେମାନଙ୍କୁ ମରିବାକୁ ହିଁ ପଡ଼ିଥିଲା। ଯଦ୍ୟପି ପରମେଶ୍ୱର ସନ୍ତାନଗଣ ସେମାନେ ଥିଲେ, ତଥାପି ମୃତ୍ୟୁ ସେମାନଙ୍କୁ ଆକ୍ରମଣ କରିଥିଲା। ଏହା ତ ବର୍ଷ ପରେ ବର୍ଷ ଏପରି ହିଁ ଚାଲିଲା, ସେମାନଙ୍କ ଶସ୍ୟଗୁଡ଼ାକୁ ଉତ୍ପାଦନ କରୁଥିଲେ, ପୁଣି ସେମାନଙ୍କ ପରିବାର ଗୁଡ଼ିକୁ ହାସଲ କରୁଥିଲେ, ପୁଣି ଏକ ଶାନ୍ତିପୂର୍ଣ୍ଣ ଅତି ଉତ୍ତମ ଜୀବନକୁ ହାସଲ କରୁଥିଲେ, ଆଉ ତତ୍ପରେ ମୃତ୍ୟୁବରଣ କରୁଥିଲେ। ପରିଶେଷରେ ଏକଦା ସମସ୍ତଙ୍କଠାରୁ ଶ୍ରେଷ୍ଠ ବୀର ଯୋଦ୍ଧା ଆସି ଉପସ୍ଥିତ ହେଲେ, ପରମେଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ, ଆଉ ସେ କହିଲେ ସେପରି ଏକ ସ୍ଥାନ ସେଠାରେ ଅଛି ଯେଉଁଠାରେ କେହି ଜଣେ ହେଲେ ମନୁଷ୍ୟ ମରନ୍ତି ନାହିଁ। ମୋର ପିତାଙ୍କ ନିବାସ ସ୍ଥାନରେ ଅନେକ ବାସସ୍ଥାନ ଅଛି। ଏହା ଯଦି ସେପରି ହୋଇନଥାନ୍ତା ତେବେ ମୁଁ ତୁମମାନଙ୍କୁ କହିନଥାନ୍ତି। ମୁଁ ସ୍ଥାନଟିଏ ପ୍ରସ୍ତୁତ କରିବାକୁ ଯାଉଅଛି, ପୁଣି ଆସି ତୁମମାନଙ୍କୁ ନେଇଯିବି। ପୁଣି ସେ ଜଣେ ଭାବବାଦୀ ଅଟନ୍ତି ଯିଏକି ଆସିଥିଲେ, ଆଉ ସେ ଜର୍ଦ୍ଦନରେ ପରପାରିରେ ମୃତ୍ୟୁ ଅନ୍ତେ ନିର୍ମିତ ହୋଇଥିବା ସେହି ଦେଶଟିର ସମ୍ବନ୍ଧରେ କହୁଥିଲେ, ଯେଉଁଠାରେ ତାହା ହିଁ ଅଟେ। ଯଦିଓ ଆପଣଙ୍କ କୃଷିକ୍ଷେତ୍ର ଗୁଡ଼ିକ ଥିଲା, ଆପଣମାନଙ୍କ ପରିବାର ଗୁଡ଼ିକ ଥିଲେ, ଆପଣମାନେ ଈଶ୍ୱରଙ୍କର ଆଶିଷିତ ଗଣ ଅଟନ୍ତି, ଏହା ସତ୍ତ୍ୱେ ଆପଣମାନଙ୍କୁ ନିହାତି ପକ୍ଷେ ମରିବାକୁ ହିଁ ଅଛି। କିନ୍ତୁ ତଥାପି ସୁଦୂରରେ ସେହି ସ୍ଥାନ ଏପରି ଏକ ଦେଶ ଅଛି ଯେଉଁଠାରେ ଆପଣମାନେ ଆଦୌ ମରନ୍ତି ନାହିଁ। ଆରେ ବା ଚମତ୍କାର! ତତ୍ପରେ ସେ କାଦେଶ ବର୍ଣ୍ଣିଆକୁ କାଲବରି ପାଖକୁ ବିଚାର ସିଂହାସନ ନିକଟକୁ ପୁନର୍ବାର ଆସିଲେ, ଯେଉଁଠାରେ ପାପର ଦଣ୍ଡବିଧାନକୁ, ଯାହାକି ମନୁଷ୍ୟଙ୍କ ମରିବାକୁ କାରଣ ହେଲା, ଏହି ବିଚାରର ସାମ୍ନା କଲା। ତାଙ୍କ କାଦେଶ ବର୍ଣ୍ଣିଆ ଆସି ସେ ତାକୁ ସାମ୍ନା କଲେ, ସେ ପାପର ବର୍ତ୍ତନକୁ ପରିଶୋଧ କଲେ, ମୃତ୍ୟୁବରଣ କଲେ, ଜର୍ଦ୍ଦନକୁ ମୃତ୍ୟୁର ଜର୍ଦ୍ଦନକୁ ପାର କଲେ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେଲେ, ଆଉ ପୁନର୍ବାର ଆସୁଅଛନ୍ତି, ଆଉ କହିଲେ, ମୋତେ ସ୍ପର୍ଶ କରି ଦେଖ, ଏକ ଆତ୍ମାର ମୋ ପରି ମାଂସ ଓ ହାଡ଼ର ଶରୀର ଆଦୌ ନାହିଁ। ଖାଇବା ନିମନ୍ତେ ତୁମର ପାଖରେ କିଛି ଭୋଜନ ସାମଗ୍ରୀ ଅଛି କି? ସେ ତ ମାଛ ଆଉ ରୋଟି ଭୋଜନ କଲେ। ତତ୍ପରେ ଚାଳିଶ ଦିନ ପର୍ଯ୍ୟନ୍ତ ସେ ସେମାନଙ୍କ ସହିତ ରହିଲେ, ଝିଅ ଝିଅଙ୍କ ପରି ସେମାନଙ୍କ ସହିତ ଚଲାବୁଲା କଲେ, ପ୍ରମାଣିତ କରୁଥିଲେ ଯେ ସେହି ଦେଶଟି ସେଠାରେ ଅବସ୍ଥିତ ଥିଲା, ସେଠାରେ ଥିବା ଦେଶ ପ୍ରମାଣଟି ସେହି ଥିଲେ। ଆଉ ସେ କହିଥିଲେ, ସେହି ସମସ୍ତେ ଯେଉଁମାନେ ଏହାକୁ ବିଶ୍ୱାସ କରିବେ, ତୁମମାନେ ସମସ୍ତ ଜଗତକୁ ଯାଅ, ଏହି ସୁଷମାଚାରକୁ ପ୍ରତ୍ୟେକ ଜାତି ନିକଟରେ ପ୍ରଚାର କର, ଯେ କେହି ବିଶ୍ୱାସ କରେ ପୁଣି ବାପ୍ତିତ ହୁଏ, ପରିତ୍ରାଣ ପାଇବ, ଯେ କେହି ବିଶ୍ୱାସ ନ କରେ ସେ ଦଣ୍ଡିତ ହେବ। ତତ୍ପରେ ପେଣ୍ଟିକଷ୍ଟ ଦିନର ଦିବସରେ ଏହି ନିବାସ ସ୍ଥାନର ସେ ଏକ ବଇନାଙ୍କୁ ଫେରି ପଠାଇଲେ, ସେହି ଦେଶଟି ଯେ ବାସ୍ତବ ଅଟେ, ତାହାର ପ୍ରମାଣକୁ, ତାହାର ସାନ୍ତ୍ୱନା ବାଣୀକୁ ସେ ବଇନା ସ୍ୱରୂପ କରି ପ୍ରେରଣ କଲେ। ଯେପରିକି ଜିହୋଶୁଆ ପ୍ରମାଣର ଚିହ୍ନକୁ ନେଇ ଫେରିଥିଲେ, ଯୀଶୁ ମଧ୍ୟ ପବିତ୍ର ଆତ୍ମାଙ୍କ ପ୍ରମାଣକୁ ନେଇ ଫେରି ଆସିଲେ। ବର୍ତ୍ତମାନ ଆମମାନେ ସ୍ୱୟଂକୁ ମୃତ ବୋଲି ବିବେଚନା କରିଥାଉ, ଆମମାନେ ବାପ୍ତିସ୍ମରେ ତାଙ୍କର ମୃତ୍ୟୁ ସହିତ ସମାଧିପ୍ରାପ୍ତ ହୋଇଅଛୁ, ପୁଣି ପୁନରୁତ୍ଥାନ ସହିତ ଆମମାନେ ତାଙ୍କଠାରେ ଉତ୍ଥିତ ହୋଇଅଛୁ, ଆଉ ଏତେବେଳେ ଆମମାନେ ସମ୍ପୂର୍ଣ୍ଣ ରୂପେ ପ୍ରବେଶ କରିଅଛୁ। ଏପରି ନୁହେଁ ଯେ ଆମମାନେ ପ୍ରବେଶ କରିବାକୁ ଯାଉଅଛୁ, ମାତ୍ର ପୂର୍ବରୁ ତହିଁରେ ପ୍ରବେଶ କରିସାରିଅଛୁ, ଆମ୍ଭେମାନେ ବର୍ତ୍ତମାନ ଅଟୁ। ଏପରି ନୁହେଁ ଯେ ହେବୁ, ଆମେ ବର୍ତ୍ତମାନ ଏହି ରାତ୍ରିକାଳରେ ଅଟୁ, ସ୍ୱର୍ଗୀୟ ସ୍ଥାନମାନଙ୍କରେ ବସିଅଛୁ, କିପରି ଯୀଶୁ ଖ୍ରୀଷ୍ଟଙ୍କଠାରେ ଉପବେଶନ କରିଅଛୁ। ଏପରି ନୁହେଁ ଯେ କୌଣସି ଏକ ଭିନ୍ନ ଦିନରେ ଉପବେଶନ କରିବୁ, ଆମେ ବର୍ତ୍ତମାନ ଉପବେଶନ କରିଅଛୁ, ଆମେ ବର୍ତ୍ତମାନ ତାହା ହିଁ ଅଟୁ। ସେମାନେ ଯେ କେଉଁମାନେ ଅଟନ୍ତି ସେ କଥାକୁ ମଣ୍ଡଳୀ ଆଦୌ ହୃଦବୋଧ କରେ ନାହିଁ, ଧ୍ୟାନ ଦିଅନ୍ତି ତ। ଆମମାନେ ଏତେବେଳେ ସେପରି ଅଟୁ, ଠିକ ଏହି ମୁହୂର୍ତ୍ତରେ ତାହା ହିଁ ଅଟୁ, କିପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କରି ମଧ୍ୟରେ ଥାଇ ଏକତ୍ରିତ ରୂପେ ସମବେତ ହୋଇଅଛୁ, ପୂର୍ବରୁ ମୃତ୍ୟୁ ମଧ୍ୟରୁ ଉତ୍ଥାପିତ ହୋଇ ସାରିଅଛୁ, ଆମମାନଙ୍କର ଆତ୍ମାଗୁଡ଼ିକ ଅମର ଅଟନ୍ତି। ବର୍ତ୍ତମାନ ମୁହୂର୍ତ୍ତକର ପାଇଁ ଆସନ୍ତୁ ଆମମାନେ ଥମିଯିବା। ଏଠାରେ ପୁନଶ୍ଚ ଆମମାନେ ମିଛ କଥା କହିବାରେ ଲାଗିଥାଉ, ଚୋରି କରୁ, ଠକି ଥାଉ, କଳହ କରିଥାଉ, ସାପ ଦେଇଥାଉ, ସବୁକିଛି ଅପକର୍ମକୁ କରିଥାଉ। ତତ୍ପରେ ଆମମାନେ ନିଜ ନିଜର ସମସ୍ତ ପାପକୁ ସ୍ୱୀକାର କରିଥାଉ, ଆଉ ବାପ୍ତିସ୍ମରେ ଆମମାନେ ତାଙ୍କଠାରେ ସମାଧିସ୍ଥ ହୋଇଥିଲୁ, ଆଉ ତାଙ୍କ ସହିତ ଉତ୍ଥାପିତ ହୋଇଥିଲୁ, ଆଉ ଆମମାନେ ଯେତେବେଳେ ଉତ୍ଥାପିତ ହୋଇଆସିଲୁ, ମନ ପରିବର୍ତ୍ତନ କଲୁ, ପୁଣି ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିଜ ନିଜ ପାପ କ୍ଷମା ପାଇଁ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିସ୍ଥ ହେଲୁ, ତେବେ ଆପଣମାନେ ଚିହ୍ନଟିକୁ ହାସଲ କଲୁ, ଏହି ଉତ୍ତମେଶ୍ୱର ଚିହ୍ନକୁ ଲାଭ କରୁ। ଆଉ ତତ୍ପରେ ସେହି ଆତ୍ମା ଯିଏ ଆମମାନଙ୍କ ଉପରକୁ ଆସନ୍ତି, ଆମକୁ ସେହି ପୂର୍ବର ସମସ୍ତ ଦୁର୍ବଳତାରୁ, ମିଛ କହିବାରୁ, ଚୋରି କରିବାରୁ ମୁକ୍ତ କରି କାଢି ଆଣନ୍ତି। ତତ୍ପରେ ବର୍ତ୍ତମାନ ଆମେ ତାଙ୍କ ସହିତ ଉତ୍ଥାପିତ ହୋଇଥିଲୁ, ବର୍ତ୍ତମାନ ତାଙ୍କ ସହିତ ଏହି ସ୍ୱର୍ଗୀୟ ସ୍ଥାନମାନଙ୍କରେ ଉପବେଶନ କରିଅଛୁ, ଆମମାନଙ୍କ ପ୍ରାଣ ପ୍ରକୃତରେ ପ୍ରସ୍ତୁତ ହୋଇ ରହିଅଛି। କାହିଁକି ୱିଲିୟମ ବ୍ରାନହାମ 30 ବର୍ଷରୁ କିଛିଟା ଅଧିକ ବର୍ଷ ଧରି ମରିସାରିଛି, ମୁଁ ତ ନୂତନ ସୃଷ୍ଟି ଅଟେ, ସେହି ପୁରୁଣା ମଣିଷଟି ମରିଗଲା, ମୁଁ ସେହି ଆଡ଼କୁ ପଛ ବୁଲାଇ ଦେଖିଲି। ଆଜିର ଅପରାହ୍ନରେ ମୋର ସେହି ବନ୍ଧୁଙ୍କ ସହିତ କଥାବାର୍ତ୍ତା କରୁଥିଲି, ସେ କହିଲେ, ଆପଣ ମନେ ପକାନ୍ତି କି ଯେତେବେଳେ ଆମେ ଅମୁକ ଅମୁକ କର୍ମ କରୁଥିଲୁ, ମନେ ପକାନ୍ତୁ ଘୁଙ୍ଗୁଡ଼ି ମାରୁଥିବା ସେହି ପିଲାଟିକୁ ଆମେ ଟେକି ନେଇ ପାଣିରେ ପକାଇ ଦେଇଥିଲୁ। ମୁଁ କହିଥିଲି, ହଁ, ସେ ପ୍ରକାର କର୍ମକୁ ମୁଁ ପୁନର୍ବାର ଆଉ କରିବି ନାହିଁ, ବୁଝନ୍ତି ତ। ସେହି ସମୟରେ ଗୋଟିଏ ବେଙ୍ଗକୁ ପିନ୍ ସହିତ ଲଗାଇ ରଖିବାକୁ ଆମେ ଯେ ଚେଷ୍ଟା କରୁଥିଲୁ ସେ କଥାଟିକୁ ମନେ ପକାଅ, ଯେତେବେଳେ କି ଏପରି ଆଉ ସେପରି ଭାବେ ସେ ଡିଆ ଡେଇଁ କରୁଥିଲା। ମୁଁ କହିଲି ହଁ ମୁଁ ସେ କଥାକୁ ମନେ ପକାଏ। ପୁଣି ଆମମାନେ ଯାହା କିଛି କର୍ମକୁ କରିଥିଲୁ ନା କାହିଁକି ଏହି ସମସ୍ତ ତାହା ହିଁ ମୁଁ ଭାବିଥିଲି ତୁମ୍ଭକୁ ତ ଜଣା ତାହା ହିଁ ଅଟେ। ମୁଁ ଯେତେବେଳେ ଥିଲି ତାହା ସେ ପ୍ରକାର ଧରଣର ବିଷୟ ଥିଲା, ଯେତେବେଳେ ମୁଁ ଥିଲି ତାହା ସେହି ସମୟ କଥା ଅଟେ ଯେତେବେଳେ ମୁଁ ମୃତ୍ୟୁକୁ ବରଣ କରିନଥିଲି, ବୁଝନ୍ତି ତ, କିନ୍ତୁ ଯେତେବେଳେ ମୁଁ ଜୀବିତ ଅଟେ ଧ୍ୟାନ ଦିଅନ୍ତି ତ, ଆରେ ବା ବର୍ତ୍ତମାନ ମୁଁ ସେହି କର୍ମକୁ ଆଉ କରେ ନାହିଁ। ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବାସ କରି ଆମମାନେ ସ୍ୱର୍ଗୀୟ ସ୍ଥାନ ଗୁଡ଼ିକରେ ଉପବେଶନ କରିଅଛୁ, ପୁଣି ବର୍ତ୍ତମାନ ଆମମାନେ ନିଜ ନିଜ ମୁକ୍ତିର ବଇନାକୁ ଲାଭ କରିଅଛୁ, ସର୍ବପ୍ରଥମ ପରିଶୋଧର ଅର୍ଥକୁ ଲାଭ କରିଅଛୁ। ବ୍ୟବହାର ଯୋଗ୍ୟ ପଦାର୍ଥଟି 10,000 ମୂଲ୍ୟର ଅଟେ, ପୁଣି ସେ ଆମମାନଙ୍କୁ 1,000 ମୂଲ୍ୟର ସର୍ବପ୍ରଥମ ପରିଶୋଧକୁ ପ୍ରଦାନ କଲେ, ବୁଝନ୍ତି ତ, ଏହା ଆମମାନଙ୍କ ଅଗ୍ରିମ ମୂଲ୍ୟ ରୂପେ ସର୍ବପ୍ରଥମ ଦଶମାଂଶର ପ୍ରଥମ ପରିଶୋଧର ମୂଲ୍ୟ ଅଟେ, ଯାହାର ଅର୍ଥ ଆମମାନେ ପାପ ପୁଣି ଅବିଶ୍ୱାସରୁ ସମ୍ପୂର୍ଣ୍ଣ ରୂପେ ଉତ୍ଥାପିତ ହୋଇଅଛୁ, ଖ୍ରୀଷ୍ଟଙ୍କର ପୁନରୁତ୍ଥାନରେ ଥାଇ ଉତ୍ଥାପିତ ହୋଇଅଛୁ। ପୁଣି ସେହି ପ୍ରମାଣର ସହିତ ତ ଏତେବେଳେ ସମେତ ରୂପେ ସ୍ୱର୍ଗୀୟ ସ୍ଥାନମାନଙ୍କର ପ୍ରବେଶନ କରୁଅଛୁ, ଯାହାର ଅର୍ଥ ଆମମାନେ ପାପ ପୁଣି ଅବିଶ୍ୱାସରୁ ସମ୍ପୂର୍ଣ୍ଣ ରୂପେ ଉତ୍ଥାପିତ ହୋଇଅଛୁ, ଖ୍ରୀଷ୍ଟଙ୍କର ପୁନରୁତ୍ଥାନରେ ଥାଇ ଉତ୍ଥାପିତ ହୋଇଅଛୁ। ପୁଣି ସେହି ପ୍ରମାଣର ସହିତ ଏତେବେଳେ ସମେତ ରୂପେ ସ୍ୱର୍ଗୀୟ ସ୍ଥାନମାନଙ୍କରେ ଉପବେଶନ କରୁଅଛୁ, ଠିକ ଯିହୋଶୁଙ୍କ ପରି ଯିଏକି ପ୍ରମାଣଟିକୁ ଫେରାଇ ଆଣିଥିଲେ। ଭୂଖଣ୍ଡଟି ସେହି ସ୍ଥାନରେ ଅଛି, ପୁଣି ଆମମାନେ ଆପଣମାନଙ୍କର ଯାତ୍ରାପଥରେ ଅଛୁ। ମୃତ୍ୟୁର ଆଉ ଶକ୍ତି ନାହିଁ, ଆମମାନେ ଆଦୌ ମରିନପାରୁ। ସମୟ 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 ତ ଆପଣମାନଙ୍କୁ କହିବେ ଭାଇ ବ୍ରାହ୍ମ ମରିଗଲେଣି, ତୁମମାନେ ତାହାଙ୍କୁ ଆଦୌ ବିଶ୍ୱାସ କର ନାହିଁ, କାହିଁକି ଭାଇ ବ୍ରାହ୍ମ କଦାପି ମରିପାରନ୍ତି ନାହିଁ, ଲକ୍ଷ୍ୟ କରନ୍ତି ତ, ତାହା ସତ୍ୟ କଥା ଅଟେ, ମୁଁ କଦାପି ମରିପାରେ ନାହିଁ, ମୁଁ ତ ମରିସାରିଅଛି। ଆଉ ୱିଲିୟମ ବ୍ରାହ୍ମ ତ ବହୁ ବର୍ଷ ପୂର୍ବେ ମରିସାରିଅଛି, ପ୍ରାୟ 30 ବର୍ଷ ପୂର୍ବେ ମରିସାରିଅଛି, କିମ୍ବା ପାଖାପାଖି 32 ବର୍ଷ ପୂର୍ବେ ମରିସାରିଅଛି। ମୁଁ ତ ପ୍ରାୟ 32 ବର୍ଷ ଧରି ସୁସମାଚାର ପ୍ରଚାର କରି ଆସୁଅଛି, ସୁତରାଂ ସେଥିରୁ ମଧ୍ୟ ଅଧିକ ବର୍ଷ ପୂର୍ବେ ମରିସାରିଛି, କିନ୍ତୁ ବର୍ତ୍ତମାନ ଏହା ଏକ ନୂତନ ସୃଷ୍ଟି ଅଟେ। ରସଲ କ୍ରିଚ୍ ଏକ ନୂତନ ସୃଷ୍ଟି ଅଟନ୍ତି, ସେ ତ ସେହି କୋମଳମତୀ ବାଳକଟିଏ ଆଉ ନୁହନ୍ତି, ସେଇଠାରେ ଦୌଡ଼ାଦୌଡ଼ି କରୁଥିବା ବାଳକଟିଏ ନୁହନ୍ତି, ଟ୍ରେଡନର ଅଞ୍ଚଳରେ ସେ ପ୍ରକାର କରୁଥିବା ବାଳକଟିଏ ନୁହନ୍ତି। ପୂର୍ବେ ଯେ ପ୍ରକାର ଧରଣର କୋମଳମତୀ ବାଳକଟିଏ ଥିଲେ, ସେପରି ଧରଣର ଏକ ଚପଳମତୀ ବାଳକ ଓର୍ମ୍ୟାନ୍ ନେଭିଲ୍ ଆଉ ନୁହନ୍ତି, ଆଉ ଭାଇ ରଡଲ୍ ସେହି ବାଳକଟି ହୋଇ ଆଉ ନାହାନ୍ତି, ଯେପରି ଧର ବାଳକଟିଏ ସେ ପୂର୍ବେ ଥିଲେ ଏ କଥାଟି ଆପଣମାନଙ୍କୁ ଜଣା। ତତ୍ପରେ ଭାଇ ଜ୍ୟାକ୍ସନ ପୁଣି ଅନ୍ୟାନ୍ୟ ସକଳ ଭାତୃଗଣ ସେମାନେ ସେପରି ଧରଣର ବ୍ୟକ୍ତି ଆଉ ନୁହନ୍ତି, ଆପଣମାନେ ସକଳ ଭାଇ ଆଉ ଭଉଣୀ ଆମେ ସମସ୍ତେ ପୂର୍ବରୁ ପରିଚିତ ଥିବା ବ୍ୟକ୍ତିଗଣ ଏତେବେଳେ ଆଉ ନୁହଁ, ଆମେ ସମସ୍ତେ ନୂତନ ସୃଷ୍ଟି ଅଟୁ, ନୂତନ ପ୍ରାଣୀଗଣ ଅଟୁ। ଏଥିପାଇଁ ଆପଣମାନଙ୍କୁ ତିଳେ ମାତ୍ର ଭୟାତୁର ହେବାର ଆବଶ୍ୟକ ନାହିଁ, ଆମମାନେ ପୂର୍ଣ୍ଣତୟା ଏହି ସ୍ଥାନରେ ଅବସ୍ଥିତ ହୋଇ ସାରିଅଛୁ। ଆମମାନେ ଯେ କେଉଁ ସ୍ଥାନରେ ଥିଲୁ ସେ କଥାକୁ ଧ୍ୟାନର ସହିତ ଦେଖନ୍ତୁ, ଏତେବେଳେ ଆମମାନେ କେଉଁ ସ୍ଥାନରେ ଅଛୁ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କଠାରେ ନୂତନ ସୃଷ୍ଟି ଅଟୁ, ଆରେ ବା ଚମତ୍କାର କଥା। ବର୍ତ୍ତମାନ ରସଲ ତୁମକୁ ଜଣା ମୁଁ ଏପରି ଅନୁଭବ କରେ ଯେ ଯେପରିକି ମୁଁ ସେ ଗୀତଟିକୁ ପୁରାପୁରି ଭାବେ ଗାନ କରିପାରିଥାନ୍ତି, ଅର୍ଥାତ୍ ପ୍ରତିଟି ଥର ଯେତେବେଳେ ମୁଁ ଏହାକୁ ଶୁଣେ ମୁଁ ତୁମକୁ ଆଉ ଭଉଣୀ କ୍ରିସ୍ଙ୍କୁ ଚିନ୍ତା କରିଥାଏ। ମୁଁ ବହୁ ଦୂରକୁ ଉଡ଼ି ଚାଲିଯିବି, ଆହେ ମହିମା ହେଉ, ଏକଦା ପ୍ରାତଃକାଳରେ ମୁଁ ଦୂରକୁ ଉଡ଼ି ଚାଲିଯିବି ମହାଶୟ। ହଁ ସେପରି ତାହାକୁ ଯେ ଆମମାନେ ଗାନ କରୁଥିଲୁ ସେ କଥାକୁ ମନେ ପକାନ୍ତୁ, ଯେବେ ମୋର ମୃତ୍ୟୁ ହେବ ବିଦାୟ ବିଦାୟ କହି ମୁଁ ଦୂରକୁ ଉଡ଼ି ଚାଲିଯିବି, ମୁଁ ତାହାକୁ ପସନ୍ଦ କରେ। ତତ୍ପରେ ଆମମାନେ ଯେପରି ଗତ ବୟସ୍କ ହେବାକୁ ଆରମ୍ଭ କରୁ, ପୁଣି ସକଳ କେଶ ଧୂସର ବର୍ଣ୍ଣର ହେବାକୁ ଆରମ୍ଭ କରିଥାଏ, ସ୍କନ୍ଦଦୟ ନଈ ପଡୁଥାଏ, ତାହା ତ ପୂର୍ବରୁ ଆହୁରି ଅଧିକ ଅର୍ଥକୁ କେବଳ ପ୍ରକାଶ କରିଥାଏ। ଆପଣମାନେ ବୁଝନ୍ତି କି ଯେହେତୁ ଏକ ଶିଶୁ ସନ୍ତାନ ଆଗକୁ ଲକ୍ଷ୍ୟ କରି ରହେ, କାହାକୁ ସେ ବିବାହ କରିବାକୁ ଯାଉଅଛି ସେ କଥାକୁ ଅନାଇ ରହେ, ସେ ନିଜର ସନ୍ତାନଗଣକୁ କିପରି ଭାବେ ଶିକ୍ଷିତ କରିବାକୁ ଯାଉଅଛି ତାହାକୁ ସେ ଚିନ୍ତା କରେ, ପୁଣି ଏହା ଯେତେବେଳେ ପୁରାପୁରି ଶେଷ ହୋଇଯାଏ ତତ୍ପରେ ତାହା ଯେତେବେଳେ ଉକ୍ତ ସମୟ ମଧ୍ୟ ଶେଷ ହୋଇଯାଏ, ଆପଣମାନେ ଧ୍ୟାନ କରନ୍ତି ଯେ ଆପଣମାନେ ସୂର୍ଯ୍ୟାସ୍ତ ଘଡ଼ିଟିକୁ ଅବସନ୍ନ ସମୟ ଘଡ଼ିଟିକୁ ସାମ୍ନା କରୁଛନ୍ତି, କିନ୍ତୁ ହେ ଭାଇ କେବଳ ଚିନ୍ତା କରନ୍ତୁ, ସେପରି ସ୍ଥଳେ ଆମମାନେ ଯାହା କିଛି ବିଷୟକୁ ଲାଭ କରିଅଛୁ ତଦ୍ଭିନ୍ନ ଅନ୍ୟ କିଛି ବିଷୟ ନାହିଁ। ଆମମାନେ ପ୍ରେମର ବିଷୟଟିକୁ ପାଇଅଛୁ, ଆମମାନେ ଆନନ୍ଦକୁ ଲାଭ କରିଅଛୁ, ଆମେ ଶାନ୍ତି ହାସଲ କରିଅଛୁ, ଆମେ ଜୀବନ ଲାଭ କରିଅଛୁ, ଆମେ ପାଇଅଛୁ, ଆମେ ମୃତ୍ୟୁକୁ ହାସଲ କରିଥାଉ, ତାହା ହିଁ ସତ୍ୟ କଥା ଅଟେ। ଆମେ କରିଥାଉ ବୋଲି ବାଇବଲ କହିଅଛି, ଆମେ ମୃତ୍ୟୁକୁ ହାସଲ କରିଥାଉ, ଏହା ଆମମାନଙ୍କ ସହବର୍ତ୍ତୀ ହୋଇ ରହିଅଛି। ଆମମାନେ ଏହାର ସହବର୍ତ୍ତୀ ହୋଇ ରହିନାହୁଁ, ମାତ୍ର ଏହା ଆମମାନଙ୍କ ସହବର୍ତ୍ତୀ ହୋଇ ରହିଥାଏ। କହନ୍ତି ମୃତ୍ୟୁ ସହିତ ଆପଣ କିପରି ବ୍ୟବହାର କରିବାକୁ ଯାଉଅଛନ୍ତି, ଯେପରି କଥାକୁ ପାଉଲ କହିଥିଲେ ଠିକ୍ ସେପରି, ଯେତେବେଳେ ଦ୍ୱାରରେ କରାଘାତ କରୁଥିବା ଦ୍ୱାରା ତାହା ଆସି ଉପସ୍ଥିତ ହେଲା, କହିଥିଲେ ମୋତେ ନଦୀର ପରପାରି ପର୍ଯ୍ୟନ୍ତ ସଙ୍ଗୀତ କରି ନେବାକୁ ତୁମ୍ଭେ ଆସିଛ କି। ତତ୍ପରେ କେହି ଜଣେ ଲେଖକ ଏପରି ପ୍ରକାଶ କରି କହିଥିଲେ, ଏକ ଶଗଡ଼ ଗାଡ଼ିରେ ପରମେଶ୍ୱର ମୃତ୍ୟୁକୁ ଲଗାମ ଲଗାଇ ରଖିଥିଲେ, ତତ୍ପରେ ଗୋଟିଏ ମାତ୍ର କାର୍ଯ୍ୟକୁ ଏହା ସଫଳ କରିପାରେ, ତାହା ଆପଣଙ୍କୁ ଟାଣି ଟାଣି ପରମେଶ୍ୱରଙ୍କ ଉପସ୍ଥିତିକୁ ଘେନି ଆସେ, ତାହା ହିଁ ସବୁକିଛି ଅଟେ। ଆପଣ ଆଦୌ ମରିପାରନ୍ତି ନାହିଁ। ସେମାନେ ଅକ୍ଲେଶରେ ମୃତ୍ୟୁକୁ ଏକ ଶଗଡ଼ ଗାଡ଼ିରେ ବାନ୍ଧି ରଖିଥିଲେ, ପୁଣି ଆପଣଙ୍କୁ ଟାଣି ଟାଣି ପରମେଶ୍ୱରଙ୍କ ଉପସ୍ଥିତି ଆଣି ପହଞ୍ଚାଇ ଦେବାର କେବଳ ଏହି କାମଟି ସେ କରିଥାଏ। ଏହା ମୃତ୍ୟୁର ବିଧାନ ଅଟେ, ଏହା ତ ଏକ ଅଙ୍କୁଶ ଅଟେ, ନଦୀର ପରପାରିକୁ ଟାଣି ନେଇଯିବା ପାଇଁ ଆପଣଙ୍କ ପାଇଁ ସାଧନ ମାତ୍ରକ ଅଟେ, ତାହା ହିଁ ଏହାର ସବୁକିଛି ବିଷୟ ଏବଂ କାର୍ଯ୍ୟ ଅଟେ। ତେଣୁକରି ଆମମାନଙ୍କୁ ଭାରଗ୍ରସ୍ତ କରି ପକାଇବାକୁ ଏପରି କିଛି ବିଷୟ ରହିନାହିଁ, ଆଉ କଦାପି ରହିବ ନାହିଁ। ପାଉଲ କହିଥିଲେ ଏହାର ମଧ୍ୟ ଦେଇ ମୃତ୍ୟୁ ଯେତେବେଳେ ଅତିକ୍ରମ କରି ଆସେ, ତାଙ୍କ ପାଇଁ ଉପଯୁକ୍ତ ସମୟଟି ଯେତେବେଳେ ଆସି ଉପସ୍ଥିତ ହୁଏ, ସେ କହିଥିଲେ ରେ ମୃତ୍ୟୁ କାହିଁ ତୋର ଟଙ୍କ କହିଥିଲା, ଭଲ କଥା, ମୁଁ ତତେ କବର ମଧ୍ୟକୁ ଟାଣି ଆଣିବାକୁ ଯାଉଅଛି। ସେ କହିଥିଲେ ତତ୍ପରେ ରେ ମୃତ୍ୟୁ ତୋର ଜୟ କେଉଁଠାରେ, ମୁଁ ତତେ ନିଜର ଅଧିକାରରେ ରଖିଅଛି। ତତ୍ପରେ ସେ ପଛକୁ ବୁଲି ଅନାନ୍ତି, ଆଉ କହନ୍ତି ପରମେଶ୍ୱର ଧନ୍ୟବାଦ ଦିଏ ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କୁ ଜୟୀ କରନ୍ତି, ଆମମାନଙ୍କୁ ଜୟଯୁକ୍ତ କରନ୍ତି। ତେବେ ତ ହେ ଭାଇ ଟେମ୍ପଲ, ଆମମାନେ ଏହାକୁ ଆୟତ୍ତ କଲୁ, ଏହା ତାହା ହିଁ ଅଟେ, ଏହା ପୁରାପୁରି ଭାବେ ଶେଷ ହୋଇସାରିଛି। ଭଲ କଥା, ଭଉଣୀ ସ୍ଲେଲିଂ ଏକ ପୁରୁଣା ଗୀତକୁ ପ୍ରାୟ ଗାଉଥିଲେ। ମୁଁ ଏପରି ଧାରଣା କରେ ଯେ ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଭଉଣୀ ସ୍ଲେଲିଂକୁ ସମ୍ଭବତଃ ମନେ ରଖିଥିବେ। ସେଦିନ ମୁଁ ତାଙ୍କର କବରସ୍ଥାନ ନିକଟରେ ଠିଆ ହୋଇଥିଲି। ସେ ପେଣ୍ଟିକଷ୍ଟାଲ ଜୁବିଲି ସମ୍ବନ୍ଧରେ ଏକ ଛୋଟକାଟ ଗୀତକୁ ପ୍ରାୟତଃ ଗାନ କରୁଥିଲେ, ତାହାରି ଉପରେ ପ୍ରାୟତଃ ଆଧାରିତ ଥିଲା। ଆସନ୍ତୁ ଆମମାନେ ବଢ଼ି ଚାଲୁ, ଆସନ୍ତୁ ଆମମାନେ ଅଗ୍ରସର ହେଉ, ସେ ପୁରାତନ ଉତ୍ତମ ପଥ ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଆସନ୍ତୁ ଆମମାନେ ଅଗ୍ରସର ହେଉ, ଆସନ୍ତୁ ଆମେ ଅଗ୍ରସର ହେଉ, ପ୍ରଭୁଙ୍କ ସମ୍ବନ୍ଧରେ କଥାବାର୍ତ୍ତା ହେଉଥିବା ବେଳେ ଆଗକୁ ବଢ଼ୁ। ଆପଣମାନେ ଏ ଗୀତଟିକୁ କଦାପି ଶୁଣିଥିଲେ କି? ଖୁବ୍ ଆଶ୍ୱସ୍ତ ଅନୁଭବ କରୁଥିବା ଦ୍ୱାରା କେବଳ ସେହି ପୁରାତନ ମାର୍ଗଟ ବିଷୟରେ ଆଲୋଚନା କରୁଥିବା ସମୟରେ ମୁଁ ବହୁତ ଆରାମ ଅନୁଭବ କରୁଅଛି, ମୁଁ ପ୍ରଭୁଙ୍କ ବିଷୟରେ ଆଲାପ କରୁଅଛି, ତାହା ହିଁ ସବୁକିଛି ଅଟେ। ଖୁବ୍ ଭଲ କଥା, ଯେତେବେଳେ କ୍ଷମାଭର ପାଇଁ ଆସନ୍ତୁ ଆମେ ତାଙ୍କ ସହିତ କଥାବାର୍ତ୍ତା କରିବା, ପ୍ରାର୍ଥନାର ଶବ୍ଦକୁ ବ୍ୟବହାର କରି ତାହା କରିବା, ତାଙ୍କର ବଚନକୁ ପାଠ କରିବା ପୂର୍ବେ ସେପରି କରିବା। ଆମମାନେ ନିଜ ନିଜର ମସ୍ତକକୁ ଯେତେବେଳେ ଅବନତ କରି ରଖିଅଛୁ, ପୁଣି ଆପଣମାନଙ୍କର ଚକ୍ଷୁଗୁଡ଼ାକୁ ମୁଦ୍ରିତ ଅବସ୍ଥା ରଖିଅଛୁ, ତତ୍ପରେ ଦିବସ ସକଳ ପ୍ରକାରର ଚିନ୍ତା ଯେତେବେଳେ ଆମମାନଙ୍କ ଚିନ୍ତାଧାରା ମଧ୍ୟ ଦେଇ ଅତିକ୍ରମ କରିଯାଉଅଛି, ତାଙ୍କ ନାମରେ ଆମମାନେ ସମବେତ ହୋଇଅଛୁ, ପୁଣି ତାଙ୍କର ଉପସ୍ଥିତିରେ ଏକତ୍ରିତ ହୋଇଅଛୁ। ଏ ସ୍ଥାନରେ ଏପରି କେହି ବ୍ୟକ୍ତି ଉପସ୍ଥିତ ଅଛନ୍ତି କି ଯିଏକି କୌଣସି ବିଶେଷ ଧରଣର କଥାକୁ ମନେ ପକାଇ ପାରନ୍ତି, ପୁଣି ଈଶ୍ୱରଙ୍କ ସମ୍ମୁଖରେ ସ୍ମରିତ ହେବା ପାଇଁ ଇଚ୍ଛୁକ ହୋଇପାରନ୍ତି? କେବଳ ନିଜର ହାତ ଉପରକୁ ଉଠାନ୍ତୁ, ଆଉ ତଦ୍ୱାରା କହନ୍ତୁ ହେ ଈଶ୍ୱର ମୋତେ ସ୍ମରଣ କରନ୍ତୁ। ଆହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଅସୀମ ପରମେଶ୍ୱର, ଯିଏକି ଜାଣିଥିଲେ ଜଗତଟି ନିର୍ମାଣ ହେବା ପୂର୍ବେ ଜାଣିଥିଲେ ଯେ ଆଜିର ରାତ୍ରିକାଳୀନ ଅବସରରେ ଆମମାନେ ଏହି ସ୍ଥାନରେ ଏକତ୍ରିତ ହୋଇଥିବୁ ବୋଲି, ଆପଣ ସେହିସବୁ ହସ୍ତକୁ ଦେଖୁଛନ୍ତି, ସେହି ପ୍ରତିଟି ହସ୍ତର ପଛରେ ଯେ କି ପ୍ରକାର ଧରଣର ଉଦ୍ଦେଶ୍ୟ ରହିଅଛି ସେ କଥାକୁ ଆପଣ ବୁଝନ୍ତି। ସେହି ହୃଦୟଟିର ମଧ୍ୟରେ କିପରି ଧରଣ ଭାବନା ଯେ ଅବସ୍ଥାନ ରହିଅଛି ଯାହା ପାଇଁ ସେହି ହସ୍ତଟି ଉପରକୁ ଉଠିଥିଲା ସେ କଥାକୁ ଆପଣ ହିଁ ଜାଣନ୍ତି। ହେ ପିତା, ମୁଁ ସେମାନଙ୍କ ପାଇଁ ପ୍ରାର୍ଥନା କରେ ଯେ ଆପଣ ନିଜର ମହିମା ମଧ୍ୟରେ ଅବସ୍ଥିତ ଥିବା ଭଣ୍ଡାରରୁ ଆଉ ନିଜର ସମର୍ଥର ସହିତ ସେମାନଙ୍କର ସଂକଳ୍ପଗୁଡ଼ିକ ନିମନ୍ତେ ଉତ୍ତର ପ୍ରଦାନ କରିବେ। ଏହି ଭବନର ନିମନ୍ତେ, ଏହାର ପାଳକଙ୍କ ନିମନ୍ତେ, ଏହାର ବୋର୍ଡ ନିମନ୍ତେ, ଏହାର ଟ୍ରଷ୍ଟିଜ୍ ମାନଙ୍କ ନିମନ୍ତେ, ପୁଣି ଡିକନ୍ସ ମାନଙ୍କ ନିମନ୍ତେ, ପୁଣି ସେହିସବୁ ପ୍ରାଣ ଯେଉଁମାନେ କି ଏଠା ସ୍ଥିତ କ୍ଲାସଭିଲ୍ରେ ଆମମାନଙ୍କ ସହିତ ସମଜାତି ଅଟନ୍ତି, ଆପଣଙ୍କୁ ଏମାନଙ୍କ ପାଇଁ ଧନ୍ୟବାଦ ଦେଉ। ଯାତ୍ରୀଗଣ ଅଟନ୍ତି, ବିଦେଶୀଗଣ ଅଟନ୍ତି, ଆଉ କୌଣସି ପ୍ରକାରେ ଏହି ଜଗତର ସହିତ ସମ୍ବନ୍ଧିତ ନୁହନ୍ତି, ସେମାନେ ଜଗତର ସକଳ ସୁଖାବିଳାସକୁ ତ୍ୟାଗି ଦେଇଅଛନ୍ତି, ସେମାନଙ୍କ ସବୁକିଛି ବିଷୟକୁ ଅଯୋଗ୍ୟ ମଣି ବିକି ଦେଇଅଛନ୍ତି, ପୁଣି ଅତି ମୂଲ୍ୟବାନ ଏହି ଶ୍ରେଷ୍ଠ ମଣିଟିକୁ କ୍ରୟ କରିଛନ୍ତି, ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କୁ ଯିଏ ଆମମାନଙ୍କୁ ଚିରସ୍ଥାୟୀ ଜୀବନ ଦିଅନ୍ତି। ହେ ପ୍ରଭୁ, ଏ ନିମନ୍ତେ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ। ଏହି ସବୁ ମୂଲ୍ୟବାନ ପ୍ରାଣ ନିମନ୍ତେ ଆମେ ଆପଣଙ୍କୁ ଧନ୍ୟବାଦ ଦେଉ। ସେହି ସବୁ ମହାନ ଆତ୍ମାଗୁଡ଼ିକ ପାଇଁ ଆମେ ଆପଣଙ୍କଠାରେ ପ୍ରାର୍ଥନା କରୁ। ମୁଁ ଭାଇ ଜ୍ୟାକସନ୍ଙ୍କ ପାଇଁ ଚିନ୍ତା କରେ, ସେ କିପରି ଧରଣର ପରିଶ୍ରମକୁ ଆଉ ଚେଷ୍ଟାକୁ କରିଥିଲେ, ଆଉ ଯତ୍ନ କରିଥିଲେ, ମେଷଗୁଡ଼ିକୁ ଭୋଜନ ଦେବାକୁ ଚେଷ୍ଟା କରୁଥିଲେ, ପୁଣି ଯାତ୍ରୀମାନେ ଯେପରି ଏକ ସ୍ଥାନରେ ସମବେତ ହୋଇପାରନ୍ତି, ତେଣୁ ଆରାଧନାର ଏକ ସ୍ଥାନକୁ ପ୍ରସ୍ତୁତ କରିବାରେ ପ୍ରୟାସରତ ଥିଲେ। ସେ ପୁଣି ତାଙ୍କର ପତ୍ନୀ ଆଉ ପରିବାରଟି ସେମାନଙ୍କୁ ସମବେତ କରି ସୁରକ୍ଷିତ ରଖିବାରେ, ପ୍ରଭୁଙ୍କର ଆଗମନ କରୁଥିବାର କାରଣେ ଅପେକ୍ଷାରତ କରି ରଖିବା ନିମନ୍ତେ ଚେଷ୍ଟା କରୁଥିଲେ। ଏଠାରେ ମୋହର ପଶ ପାଖରେ ବସି ଅଛନ୍ତି, ଆଜିର ରାତ୍ରି କାଳରେ ଭାଇ ରୁଡେଲ ସେ ଅଛନ୍ତି, ପୁଣି ସେ ମଧ୍ୟ ସେହି ଛୋଟ ପୋଲଟିକୁ ଯିଏକି ସେଠାରେ ସ୍ଥିତ 62 ନମ୍ବରର ଅଞ୍ଚଳରେ ସମଯାତ୍ରୀ ହୋଇ ଯାତ୍ରା କରୁଅଛନ୍ତି, ସେମାନଙ୍କୁ ସୁଦ୍ଧା ରକ୍ଷା କରୁଛନ୍ତି। ଭାଇ ନେଭିଲ ପୁଣି ଆରାଧନାଳୟର ଏହି ଦଳଟି ପ୍ରବାସୀ ହୋଇ ଯାତ୍ରା କରୁଅଛି। ତତ୍ପରେ ହେ ପ୍ରଭୁ, ଅନ୍ୟମାନେ ମଧ୍ୟ ଯେଉଁମାନେ କି ଉପସ୍ଥିତ ଅଛନ୍ତି, ଏପରି ହୋଇପାରେ ଯେ ଅନ୍ୟାନ୍ୟ ଅଞ୍ଚଳରୁ ଉପସ୍ଥିତ ଥାଇପାରନ୍ତି, ଆମମାନେ ପ୍ରଭୁଙ୍କର ଆଗମନ କରୁଥିବା ଘଡ଼ିକୁ ଅପେକ୍ଷା କରୁଅଛୁ। ହେ ପ୍ରଭୁ, ଯେତେବେଳେ ଆମମାନେ ଯେହେତୁ ସମବେତ ହୋଇଥାଉ, ଆମମାନଙ୍କୁ କ୍ଷମାଦାନ କରନ୍ତୁ। ଆମମାନେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆସୁ ଏହାକୁ ଜାଣିଥିବା ଯୋଗୁଁ ଯେ ଆପଣ ଆମମାନଙ୍କ ନିବେଦନକୁ ଶୁଣିବା ପାଇଁ ପ୍ରତିଜ୍ଞା କରିଥିଲେ। ତାଙ୍କରି ନାମରେ ଆମମାନେ ଯାହା କିଛି ନିବେଦନ କରିବୁ ତାହା ଆମମାନଙ୍କୁ ପ୍ରଦାନ କରାଯିବ, ଏପରି ପ୍ରତିଜ୍ଞାଟିଏ ଦେଇଥିଲେ। ଆଉ ଏହି ଅବସରରେ ଆଜିର ରାତ୍ରି କାଳରେ ଆମମାନେ ଯେହେତୁ ବାଇବଲକୁ ଖୋଲିଥାଉ, ଏକ ଛୋଟ କାଟ ବିଷୟବସ୍ତୁକୁ ପ୍ରବେଶ କରିଥାଉ, ଏଠାରେ ଦେଖାଇବା ନିମନ୍ତେ କିମ୍ବା ଶ୍ରବଣ କରାଯିବା ନିମନ୍ତେ ଆମମାନେ ଏହି ସ୍ଥାନରେ ଉପସ୍ଥିତ ହୋଇନାହୁଁ, ଯେପରିକି ଜଣେ ସାଧାରଣ ବ୍ୟକ୍ତି କରିଥାନ୍ତି। ଏହି କୋଠରୀ ମଧ୍ୟରେ ଲୋକମାନେ କେବଳ ଏପରି ବିଚାର ପୋଷଣ କରି ବସିନାହାନ୍ତି, କେବଳ ଏପରି କହିବା ନିମନ୍ତେ ଯେ ଭଲ କଥା, ଆଜିର ରାତ୍ରି ବେଳା ମୁଁ ଉପାସନାଳୟରେ ଯୋଗଦାନ କରିଥିଲି, ମାତ୍ର ହେ ପ୍ରଭୁ, ଆପଣଙ୍କ ଆଡୁ ଏକ ପ୍ରକାର ସାକ୍ଷାତକାର ବିଷୟକୁ ଆମମାନେ ଆଶା କରୁଅଛୁ। ଏହାରି ନିମନ୍ତେ ଆମମାନେ ଅପେକ୍ଷା କରି ରହିଅଛୁ। ଯେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି, ସେମାନେ ନିଜର ବଳକୁ ସତେଜ କରିବେ। ପୁଣି ଆପଣ ଯେ ଆମମାନଙ୍କ ପ୍ରତି ଜୀବନ ରୁଟିକୁ ଭାଙ୍ଗନ୍ତୁ, ଏହା ଆମମାନେ ଆପଣଙ୍କଠାରେ ବିନତି କରୁ। ଏପରି ହେଉ ଯେ ପବିତ୍ରାତ୍ମା ଏହି ଅଳ୍ପ କିଛି ବାକ୍ୟକୁ ଆଦରି ନିଅନ୍ତୁ, ସେଗୁଡ଼ିକୁ ହୃଦୟର ଗଭୀରତମ ସ୍ଥାନକୁ ନେଇଯାଏ ସେଠାରେ ରୋପଣ କରନ୍ତୁ। ହେ ପ୍ରଭୁ, ଯେଉଁମାନେ ଦୁର୍ବଳ ସେମାନଙ୍କୁ ସବଳ କରନ୍ତୁ, ଆଉ ଯେଉଁମାନେ ସବଳ ସେମାନଙ୍କୁ ଆନନ୍ଦଦାନ କରନ୍ତୁ, ଯେଉଁମାନେ ନିରୁତ୍ସାହିତ ସେମାନଙ୍କୁ ଉତ୍ସାହ ଦାନ କରନ୍ତୁ, ଯେଉଁମାନେ ପୀଡ଼ିତ ସେମାନଙ୍କୁ ସୁସ୍ଥତା ପ୍ରଦାନ କରନ୍ତୁ, ଯେଉଁମାନେ ହଜିଯାଇଛନ୍ତି ସେମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତୁ। ପୁଣି ଆମମାନେ ନିଜ ନିଜର ମସ୍ତକଗୁଡ଼ିକୁ ଅବନତ କରିବୁ, ଆଉ ଆପଣଙ୍କୁ ପ୍ରଶଂସା ଭେଟି ପ୍ରଦାନ କରିବୁ। ଆମମାନେ ଏହାକୁ ନିବେଦନ କରୁ, ପୁଣି ବଚନ ସହିତ ଆପଣମାନଙ୍କୁ ଯୀଶୁଙ୍କ ନାମରେ ସମର୍ପଣ କରୁ, ଆମେନ୍। ମୁଁ ଇଚ୍ଛା ପ୍ରକାଶ କରିବି ଯେ ଏହି ମଣ୍ଡଳୀଟି ମୋତେ ସ୍ମରଣ ରଖିବ, ଯେତେବେଳେ ଆମମାନେ ଆସନ୍ତା ସପ୍ତାହରେ ବାକ୍ୟ ପ୍ରଚାର କରିବା ନିମନ୍ତେ 2 ରାଷ୍ଟ୍ରକୁ ଯାତ୍ରା କରିଥାଉ। ଆମମାନେ ସେହି ସ୍ଥାନଦ୍ୱୟକୁ ଯେତେବେଳେ ଯାତ୍ରା କରୁ, ଆପଣମାନେ ଆମମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଆଉ ଆପଣମାନଙ୍କର କେହି ଯଦି ବନ୍ଧୁ ଅଛନ୍ତି, ଯେଉଁମାନେ କି ସେହି ସ୍ଥାନମାନଙ୍କରେ ଅଛନ୍ତି, ଯେଉଁମାନେ ସଭାଗୁଡ଼ିକୁ ଆସିବାକୁ ମନସ୍ଥ କରିଛନ୍ତି କିମ୍ବା ଆସିବାକୁ ଚାହାନ୍ତି, ଆପଣମାନେ ତ ଯାତ୍ରାର ଯୋଜନାକୁ କାର୍ଯ୍ୟସୂଚୀକୁ ଜାଣନ୍ତି, ଆମମାନେ ସେମାନଙ୍କୁ ଉପାସନାର ସଭା ଲାଭ କରି ଆନନ୍ଦିତ ହେବୁ। ଏଠାରେ ସ୍ଥିତ ପ୍ରତ୍ୟେକ ଜଣଙ୍କ ପାଇଁ ଆମମାନେ ପ୍ରାର୍ଥନା କରୁଥିବୁ, ଆପଣମାନଙ୍କର ପାଳକଙ୍କ ପାଇଁ, ପୁଣି ଅନ୍ୟାନ୍ୟ ବ୍ୟକ୍ତିଗଣଙ୍କ ପାଇଁ ନିବେଦନ କରୁଥିବୁ, ଯେପରିକି ଆମମାନେ ପୁନର୍ବାର ଫେରିଆସିବା ଅବଧି ପର୍ଯ୍ୟନ୍ତ ଆପଣମାନେ ବର୍ତ୍ତମାନ ଠାରୁ ଏହି ଗୃହ ମଧ୍ୟରେ ଅଗ୍ନିକୁ ପ୍ରଜ୍ୱଳିତ ଅବସ୍ଥାରେ ରଖିଥିବେ। ଆମ୍ଭେମାନେ ଫେରିଆସିବା ପୂର୍ବରୁ ଯୀଶୁ ଯଦି ଫେରିଆସନ୍ତି, ତେବେ ସେହି ପ୍ରାତଃକାଳରେ ଆମେ ଆପଣମାନଙ୍କୁ ଭେଟିବୁ। ତଦ୍ଭିନ୍ନ ଅନ୍ୟ କିଛି ଧାରଣା ଆମମାନଙ୍କ ଯଦି ଥାଏ, ତେବେ ପରମେଶ୍ୱର ସେଥିପାଇଁ ଆମମାନଙ୍କୁ କ୍ଷମାଦାନ କରନ୍ତୁ। ବର୍ତ୍ତମାନ ଆମମାନେ ପୃଷ୍ଠା ଓଲଟାଇବାକୁ ଚାହୁଁ, ଆଜିର ରାତ୍ରି ପାଇଁ ଅଳ୍ପ କିଛି ଶବ୍ଦକୁ ପ୍ରୟୋଗ କରିବା ନିମନ୍ତେ ବାଇବଲ ମଧ୍ୟରୁ କାଢ଼ିବାକୁ ଚାହୁଁ, ଯାହାକି ଯିହୋଶୁଆ 24 ଅଧ୍ୟାୟର 14 ପଦ ଆଉ 15 ପଦ ମଧ୍ୟରେ ମିଳେ। ତାଙ୍କରି ବାକ୍ୟ ପାଠ କରିବାକୁ ଚାହେଁ, ତାଙ୍କ ବଚନଙ୍କ ଅତି ନିକଟରୁ ଶୁଣନ୍ତୁ। ଯିହୋଶୁଆ 24 ଅଧ୍ୟାୟର 14 ପଦ ଏବଂ 15 ପଦ।
Now therefore fear the Lord and serve him in sincerity and in truth.
ଏବେ ସଦା ପ୍ରଭୁଙ୍କୁ ଭୟ କର, ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟତାରେ ତାହାଙ୍କର ସେବା କର, ଆଉ ତୁମର ପିତୃପୁରୁଷମାନେ ନଦୀ ସେପାରିରେ ଓ ମିସରରେ ଯେଉଁ ଦେବତାମାନଙ୍କର ସେବା କଲେ, ସେମାନଙ୍କୁ ଦୂର କର, ତୁମମାନେ ସଦାପ୍ରଭୁଙ୍କର ସେବା କର। ଯଦି ବା ସଦାପ୍ରଭୁଙ୍କୁ ସେବା କରିବା ତୁମମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମମାନେ କାହାର ସେବା କରିବ ତାହା ଆଜି ମନୋନୀତ କର। କି ନଦୀ ସେ ପାରିରେ ତୁମମାନଙ୍କର ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ ସେମାନଙ୍କ, କିମ୍ବା ଯେଉଁ ଇମୋରିଆମାନଙ୍କ ଦେଶରେ ତୁମମାନେ ବାସ କରୁଅଛ ସେମାନଙ୍କ ଦେବତାମାନଙ୍କୁ ସେବା କରିବ, ଏହା ମନୋନୀତ କର। ମାତ୍ର ମୁଁ ଓ ମୋର ପରିଜନ ଆମେ ସଦାପ୍ରଭୁଙ୍କୁ ସେବା କରିବୁ। ତାଙ୍କରି ଧର୍ମଶାସ୍ତ୍ର ପାଠିତ ଅଂଶ ପରେ ପ୍ରଭୁ ଆଶୀର୍ବାଦ ଦାନ କରନ୍ତୁ। ଏଠାରେ ମୁଁ ଛୋଟ କାଟ କେତେକ ଟିପ୍ପଣୀକୁ ପ୍ରସ୍ତୁତ କରି ରଖିଅଛି, ଯେଉଁଥିରେ ମୁଁ କେବଳ କିଛି କ୍ଷଣ ପାଇଁ ପ୍ରଚାର କରିବାକୁ ଚାହିଁବି। ତତ୍ପରେ ଆଜିର ରାତ୍ରିକାଳ ପାଇଁ ମୁଁ ଏକ ବିଷୟବସ୍ତୁ ଗ୍ରହଣ କରିବାକୁ ଚାହିଁବି, ଯାହାକୁ ଯୁଦ୍ଧ ବୋଲି ପରିଚିତ କରାଇବି। ପରମେଶ୍ୱର ଆଉ ଶୟତାନ ମଧ୍ୟରେ ଯୁଦ୍ଧ ଏପରି। ପୁଣି ସଣ୍ଡେ ସ୍କୁଲର ପାଠ୍ୟକ୍ରମ ପରି ମୁଁ ଏହାକୁ ଶିକ୍ଷା ଦେବାକୁ ଚାହେଁ, ଯେହେତୁ ଏକାଧିକ ସଂଖ୍ୟକ ପଦପର୍ବ ଗୁଡ଼ିକ ଏଠାରେ ମୁଁ ହାସଲ କରିଅଛି। ଏତଦରେ ପରମେଶ୍ୱର ଆପଣଙ୍କ ଶତ୍ରୁକୁ ଚିହ୍ନିଥିଲେ, ପୁଣି ତାର ସମସ୍ତ ପ୍ରକାରର ଆକ୍ରମଣ ବିଷୟରେ ଅବଗତ ଥିଲେ। ପୁଣି ପରମେଶ୍ୱର ତ ଅସୀମ ଅଟନ୍ତି, ତତ୍ପରେ ଅସୀମ ପରମେଶ୍ୱର ସକଳ ସିଦ୍ଧତାର ଭଳି ଅଧିକ ସିଦ୍ଧତାର ଆକର ଅଟନ୍ତି। ସକଳ ପ୍ରକାର ବସ୍ତୁ ସେଗୁଡ଼ିକର ଅବସ୍ଥିତି ପୂର୍ବରୁ ସେଗୁଡ଼ିକ ସମ୍ବନ୍ଧରେ ସେ ଅବଗତ ଥିଲେ। ଆଉ ସେହି ହେତୁରୁ ଏହି ଅସୀମ ପରମେଶ୍ୱର ଯଦି ଆଗକୁ କଦାପି ଦୃଷ୍ଟିପାତ କରିପାରିଥାନ୍ତେ, ଆଉ ସେପରି ସେ କରିଥିଲେ। ପୁଣି ଶେଷ ବିଷୟକୁ ଆଜିଠାରୁ ଦେଖିଥିଲେ, ପୁଣି ଜାଣିଥିଲେ ଯେ ସେ ଏହି ଜଗତ ପୃଷ୍ଠରେ ତାଙ୍କର ସନ୍ତାନଗଣକୁ ହାସଲ କରିବେ, ତାଙ୍କର ଆପଣଙ୍କର ଆଶିଷିତ ସନ୍ତାନମାନଙ୍କୁ ସେ ହାସଲ କରିବେ। ତେବେ ଆପଣମାନେ ଏହାକୁ ବିଶ୍ୱାସ କରନ୍ତି ନାହିଁ କି ଯାହା କିଛି ବସ୍ତୁ ସବୁଠାରୁ ଉତ୍ତମ ସେଗୁଡ଼ିକୁ ସେମାନଙ୍କୁ ଯୋଗାଇ ଦେଇ ପାରିଥାନ୍ତେ ବୋଲି? ଆଜିର ରାତ୍ରିକାଳରେ ଆପଣମାନେ ସେପରି କରିବେ ନାହିଁ କି? ଆପଣମାନଙ୍କର ସନ୍ତାନମାନଙ୍କ ପ୍ରତି ଯେଉଁମାନେ କି ଅସହାୟ ଥିଲେ, ଏପରି ଜଣେ ସାନ ଶିଶୁ ଯେଉଁମାନେ କି ସ୍ୱୟଂରୁ ନିଜ ନିଜର ଯତ୍ନ ଆଦୌ ନେଇପାରନ୍ତି ନାହିଁ, ସେମାନଙ୍କୁ ସବୁଠାରୁ ଉତ୍ତମ ବସ୍ତୁ ଯାହାକି ଆପଣମାନେ ଯୋଗାଇ ଦେଇପାରନ୍ତି, ସେଥିପାଇଁ ଆପଣମାନେ ଚେଷ୍ଟା ପୁଣି କର୍ମ କରନ୍ତି ନାହିଁ କି? କିମ୍ବା ସେହି ସନ୍ତାନମାନଙ୍କୁ ଯୋଗାଇ ଦେବାକୁ ସକ୍ଷମ ହେବାକୁ ଚେଷ୍ଟା କରନ୍ତି ନାହିଁ କି? ଯେହେତୁ ଆପଣମାନେ ଜଣେ ଜଣେ ପିତା ଅଟନ୍ତି, ଜଣେ ଜଣେ ଅଭିଭାବକ ଅଟନ୍ତି, ଆଉ ତାହା ଯଦି ଏହା ହିଁ ଅଟେ ଯାହାକୁ ମୁଁ କହିବା ପାଇଁ ଚାହେଁ, ସତ୍ୟନିଷ୍ଠତାର ସହିତ ପରିପ୍ରକାଶ କରିବାକୁ ଚାହେଁ। ପୁଣି ଜାଗତିକ ପିତାମାତାଙ୍କର ଯାହା ବିଚାରଧାରା ଥିଲା କିମ୍ବା ଅଟେ ତାହାକୁ ହିଁ କହିବାକୁ ଚାହେଁ। ପୁଣି ପିତାମାତାଙ୍କର ଆଚରଣଟି ତାହା ପରମେଶ୍ୱରଙ୍କଠାରେ ହିଁ ପ୍ରଥମେ ସୃଷ୍ଟି ହେଲା, ଯେହେତୁ ସେ ସର୍ବପ୍ରଥମ ପିତାମାତା ଥିଲେ। ଆପଣମାନେ କ'ଣ ବିଚାର କରନ୍ତି ନାହିଁ କି? ପରମେଶ୍ୱର ଶୟତାନ ଯେ କିପରି ଆଚରଣଯୁକ୍ତ ହେବା ଏହାକୁ ଦେଖିଥିବା କାରଣେ, ଶୟତାନ ଯେ କ'ଣ କରିବ ଏହାକୁ ଲକ୍ଷ୍ୟ କରୁଥିବାରୁ ସେ ଆପଣଙ୍କ ସନ୍ତାନଗଣକୁ ପ୍ରଦାନ କରିଥିଲେ। ପୁଣି ସବୁଠାରୁ ଉତ୍ତମ ବସ୍ତୁ ଯାହାକୁ ସେ ପ୍ରଦାନ କରିପାରିଥିଲେ ତାହା ସବୁ ସେମାନଙ୍କୁ ଯୋଗାଇ ଦେଇଥିଲେ ବୋଲି, ଶତ୍ରୁର ଆକ୍ରମଣ ଯେ କି ପ୍ରକାର ଧରଣ ହେବ ସେ କଥାକୁ ପୂର୍ବରୁ ଜାଣିଥିବା ଯୋଗୁଁ ପରମେଶ୍ୱର ଆପଣଙ୍କ ସନ୍ତାନଗଣକୁ ସୁରକ୍ଷା ପ୍ରଦାନ କରିଥିଲେ। ବୁଝନ୍ତି ତ, ଆମ୍ଭେମାନେ ଯୁଦ୍ଧର ଦାୟିତ୍ୱ ବହନ କରିଥାଉ। କେହି ଜଣେ ସେନାପତି ଅନ୍ୟ ପକ୍ଷ ସେନାପତିଙ୍କୁ ଭେଟିବାକୁ ବାହାରି ପଡନ୍ତି, ଯୁଦ୍ଧରେ ସାମ୍ନା କରିବାକୁ ବାହାରନ୍ତି, ସେ ଯୁଦ୍ଧର ବାହାରକୁ ବହନ କରନ୍ତି। ପୁଣି ଏହି ସେନାପତି ଜଣକ ଯଦି ସେ ପ୍ରକୃତରେ ତାହା ହିଁ ଅଟନ୍ତି, ପୁଣି ଯେଉଁ ରାଷ୍ଟ୍ରକୁ ସେ ପ୍ରତିନିଧିତ୍ୱ ଦିଅନ୍ତି, ଯଦି ସେ ବାସ୍ତବ ରୂପେ ସେହି ରାଷ୍ଟ୍ରର ନାଗରିକ ହୋଇଥାନ୍ତି, ଆଉ ସେ ନିଶ୍ଚିତ ରୂପେ ତାହା ହିଁ ହେବେ ଜଣେ ଯୋଗ୍ୟବନ୍ତ ସେନାପତି ହେବେ। ଆଉ ସେ ସର୍ବପ୍ରଥମ କ୍ଷେତ୍ରରେ ସେ ଶତ୍ରୁର ସକଳ ପ୍ରକାରର ଆକ୍ରମଣର କୌଶଳକୁ ପ୍ରଥମେ ଧ୍ୟାନର ସହିତ ଲକ୍ଷ୍ୟ କରିବେ, ସେ କ'ଣ କରିବାକୁ ତତ୍ପର ଅଟେ, ସେ କିପରି ଭାବେ ଆକ୍ରମଣକାରୀ ଆକ୍ରମଣକୁ କାର୍ଯ୍ୟକାରୀ କରିବାକୁ ଯାଉଅଛି ସେ କଥାକୁ ସେ ଜାଣିବେ। ଯେହେତୁ ସେ ଏକ ପ୍ରକାରେ ସେହି ଶିବିର ଆଡ଼କୁ ଯାଉଥିବେ, ପୁଣି ତାହାର ଗୁପ୍ତଚର କର୍ମକୁ କରୁଥିବେ। ଆପଣମାନଙ୍କୁ ତ ଜଣା ଆମେ ପ୍ରତିଟି କ୍ଷେତ୍ରରେ ଗୁପ୍ତଚରମାନଙ୍କୁ ହାସଲ କରିଥିଲୁ। ସେଠାରେ ଇଂଲଣ୍ଡରେ ଆମେରିକାର ଗୁପ୍ତଚରମାନେ ଅଛନ୍ତି, ଫ୍ରାନ୍ସ ଦେଶରେ ଆମେରିକାର ଗୁପ୍ତଚରମାନେ ଅଛନ୍ତି, ସେହି ଅଞ୍ଚଳଗୁଡ଼ିକରେ ଆମେରିକାର ଅଛନ୍ତି, ପୁଣି ଏହି ସ୍ଥାନରେ ସେପରି ସ୍ଥଳେ ଜର୍ମାନ ଦେଶର ଗୁପ୍ତଚରମାନେ ସୁଦ୍ଧା ଅଛନ୍ତି, ପୁଣି ସେହି ସ୍ଥାନରେ ଏଠାକାର ଗୁପ୍ତଚର କ'ଣ ଅଛନ୍ତି। ଆମମାନେ ଯେ କେତେ ବନ୍ଧୁତ୍ୱପୂର୍ଣ୍ଣ ଅବସ୍ଥାରେ ଅଛୁ ସେଥିରେ କିଛି ହେଲେ ଯାଇ ଆସେ ନାହିଁ, ଆମମାନେ ତଥାପି ଗୁପ୍ତଚର ଗୁଡ଼ିକୁ ହାସଲ କରିଥିଲୁ। ପୁଣି ଆମମାନେ ଆଣବିକ ଯୁଦ୍ଧାସ୍ତ୍ର ଗୁଡ଼ିକର ପରି କେତେକ ଅସ୍ତ୍ରଶସ୍ତ୍ରର ଗୁପ୍ତଚରୀ କାର୍ଯ୍ୟ କରୁଅଛୁ, ତତ୍ପରେ ଆମମାନେ ଏହାର ସନ୍ଧାନକୁ ପାଇଥାଉ, ପୁଣି ଦେଶ ମଧ୍ୟକୁ ଏହାକୁ ନେଇଯାଇଥାଉ, ତତ୍ପରେ ଏହା କିପରି ଧରଣର ବିଷୟ ଅଟେ ସେମାନେ ପ୍ରସ୍ତୁତ ହୋଇଥାନ୍ତି। ଯୁଦ୍ଧର ସମୟ ଆସି ଯେତେବେଳେ ପହଞ୍ଚେ ସେତେବେଳେ ସେମାନେ ଶତ୍ରୁ ପକ୍ଷକୁ କିପରି ଭାବେ ଆକ୍ରମଣ କରିବା କଥା ସେହି ରଣକୌଶଳକୁ ସେମାନେ ଜାଣନ୍ତି। ଆଉ ଆମେ ଯଦି ଅବଗତ ଥାଉ ତେବେ ଯାଇ ଭଲ କଥା ଭଲ ପୁଣି ମନ୍ଦ ଯଥାର୍ଥ ଆଉ ଅଯଥାର୍ଥ ମଧ୍ୟରେ ଯୁଦ୍ଧର ଏହି ସମାନ ବିଭୀଷିକା ଯେ ଆସୁଅଛି ସେ କଥାକୁ ଈଶ୍ୱର ଜାଣିଥିଲେ। ଆଉ ଶତ୍ରୁ ଯେ କଣ କରିବାକୁ ଯାଉଥିଲା ସେ କଥାକୁ ସେ ସୁଦ୍ଧା ଜାଣିଥିଲେ। ଆପଣ ପ୍ରଜାବର୍ଗଙ୍କୁ ସେ ଯେ କିପରି ଭାବେ ରଣସଜ୍ଜାରେ ସଜ୍ଜିତ କରିପାରନ୍ତି ସେ କଥାକୁ ସେ ଅକ୍ରେସରେ ବୁଝିଥିଲେ। ସୁତରାଂ ଆମେ ଯଦି ଧ୍ୟାନ ଦେଉ ତେବେ ସର୍ବପ୍ରଥମ ରଣସଜ୍ଜା ଯଦ୍ୱାରା ପରମେଶ୍ୱର ଆପଣା ସନ୍ତାନଗଣଙ୍କୁ ସୁସଜ୍ଜିତ କରିଥିଲେ ତାହା ଏପରି ଥିଲା, ଅସୀମ ହୋଇଥିବା ଯୋଗୁଁ ଶୟତାନଙ୍କୁ ପରାଜିତ କରିବାକୁ ତାହା ଯେ କଣ ଲୋଡ଼ା ପଡ଼ିଥିଲା ସେ କଥାକୁ ସେ ଜାଣିଥିଲେ। ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଯେ କୌଣସି ଅବସ୍ଥା ଗୁଡ଼ିକର ମଧ୍ୟରେ ଥିଲେ ସୁଦ୍ଧା ସେ କଥାକୁ ସେ ବୁଝିଥିଲେ। ବର୍ତ୍ତମାନ ସେପରି ଆଦୌ କହିନଥାନ୍ତେ, ଏଠାରେ ମୁଁ ସେମାନଙ୍କୁ ଏପରି କିଛି ରଣସଜ୍ଜାକୁ ପ୍ରଦାନ କରିବି, ତତ୍ପରେ କିଛି ବର୍ଷ ଉତ୍ତରେ ସେମାନଙ୍କୁ ଅଧିକ କିଛି ଉତ୍ତମ ଧରଣର ରଣସଜ୍ଜା ସେମାନଙ୍କୁ ପ୍ରଦାନ କରିବି। ମୁଁ ସେମାନଙ୍କୁ ତନ୍ନତନ୍ନ ନିରୀକ୍ଷଣ କରିପାରେ, ଆଉ ତତ୍ପରେ ଯାଏ ଅଧିକ କିଛି ବର୍ଷ ଉତ୍ତରେ ମୁଁ ଅଧିକ କିଛି ଉତ୍ତମ ସଜ୍ଜା ସେମାନଙ୍କୁ ଦେଇପାରିବି। ଠିକ ଆମମାନଙ୍କ ପରି ସୈନିକ ବଳ ମଧ୍ୟରେ ପୁରୁଣା ଧନୁ ଆଉ ତୀର ପୁଣି ପ୍ରଚଣ୍ଡ ଆଘାତ କରୁଥିବା ହାତୁଡ଼ି ପଥରର ମାର୍ତୁଲ ଇତ୍ୟାଦି ବ୍ୟବହାର କରୁଥିଲୁ। ପୁଣି ପରବର୍ତ୍ତୀ ଯୁଦ୍ଧାସ୍ତ ଗୁଡ଼ିକ ଏପରି ଥିଲା, ଧନୁ ଆଉ ସର ଆଦିର ବ୍ୟବହାର ଉତ୍ତାରେ ଜାମୁ କି ଖନ୍ଖା ବନ୍ଧୁକର ପ୍ରଚଳନ କରାଗଲା। ତତ୍ପରେ ଜାମୁ କି ଖଞ୍ଜା ବନ୍ଧୁକର ପ୍ରଚଳନ ଉତ୍ତାରେ ସ୍ପ୍ରିଙ୍ଗ ଫିଲ୍ଡ ବନ୍ଧୁକଟିଏ ପରିଚୟକୁ ଆସିଲା। ଆଉ ଏହି ସମୟରେ ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧାସ୍ତ ଗୁଡ଼ିକ ପୁଣି ଅନ୍ୟାନ୍ୟ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଗୁଡ଼ିକ ପରିଚୟକୁ ଆସିଲେ। ଧ୍ୟାନ ଦିଅନ୍ତି ତ, ଆମେ ଦିନକୁ ଦିନ ଅଧିକରୁ ଅଧିକତର ଉନ୍ନତ ହୋଇ ଚାଲିଥାଉ, ମାତ୍ର ପରମେଶ୍ୱର ପ୍ରାରମ୍ଭିକ ସମୟରେ ଆପଣ ସନ୍ତାନଗଣକୁ ଆଣବିକ ଶକ୍ତିର ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ପ୍ରଦାନ କରିଥିଲେ, ଯେହେତୁ ସେ ଅସୀମ ପରମେଶ୍ୱର ଅଟନ୍ତି। ପୁଣି ଏକ ପ୍ରକାର ଯୁଦ୍ଧ ଯେ ହେବାକୁ ଯାଉଅଛି ସେ କଥାକୁ ଲକ୍ଷ୍ୟ କରୁଥିବା କାରଣରୁ ପୁଣି ସେପରି ସ୍ଥଳେ ଏକ ପ୍ରକାର ସଂଗ୍ରାମର ଯେ ସୂତ୍ରପାତ ହେବାକୁ ଯାଉଅଛି ସେ କଥାକୁ ଲକ୍ଷ୍ୟ କରୁଥିବା କାରଣରୁ ପରମେଶ୍ୱର ଆପଣ ସନ୍ତାନଗଣଙ୍କୁ ଉପଯୁକ୍ତ ଧରଣର ଯୁଦ୍ଧାସ୍ତ୍ର ଗୁଡ଼ିକରେ ସୁସଜ୍ଜିତ କରିଥିଲେ, ଉଚିତ ଢଙ୍ଗରେ ଏକ ଆକ୍ରମଣ କୌଶଳରେ ପୁଣି ଉଚିତ ଧରଣର ସବୁକିଛି ସରଞ୍ଜାମରେ ସେମାନଙ୍କୁ ସୁସଜ୍ଜିତ କରିଥିଲେ, ଯାହା ସବୁକୁ ସେମାନେ ଲଢ଼ିଥିଲେ, ଯାହାକି ସେମାନେ ଏକ ଏତନ ଉଦ୍ୟାନରୁ ଆରମ୍ଭ କରି ଉର୍ଦ୍ଧାନ୍ତିକର ପର୍ଯ୍ୟନ୍ତ ସୁଚାରୁ ରୂପେ କଢ଼ାଇ ନେଇ ପାରିଥାନ୍ତା। ଏହା କିପରି ଧରଣର ଅସ୍ତ୍ରଶସ୍ତ୍ର ଥିଲା, ବଚନ ଥିଲା, ବାକ୍ୟ ଥିଲେ, ତାହା ଯାହାକି ସହାୟତାଙ୍କୁ ପରାସ୍ତ କରିଥାଏ, ପୁଣି ସେହି ବାକ୍ୟଟି ତାହା ହିଁ କରିଥାଏ, ଏହା ଯେ କୌଣସି ସ୍ଥାନରେ ଯେ କୌଣସି କ୍ଷେତ୍ରରେ ତାହାକୁ ପରାସ୍ତ କରିଥାଏ। ଯେତେବେଳେ ବଚନଙ୍କ ପରି ଏକ ସର୍ବଶ୍ରେଷ୍ଠ ଯୁଦ୍ଧାସ୍ତକରଣକୁ ଆମମାନେ ହାସଲ କରିଅଛୁ ଯାହାକି ସେପରି ଧରଣର ଏକ ବିଷୟ ଅଟେ, ତେବେ ଆମମାନେ ପ୍ରତିବଦଳରେ କେତେ ବିଷୟକୁ ସରଞ୍ଜାମକୁ ଆଉ କାହିଁକି ଆବଶ୍ୟକ ମଣିଥାଉ। ତତ୍ପରେ ଯୀଶୁଙ୍କୁ ଏହି ପୃଥିବୀ ପୃଷ୍ଠରେ ଆମମାନେ ଲକ୍ଷ୍ୟ କରିଥାଉ, ପୁଣି ଏହା ଯେ ସବୁଠାରୁ ଉତ୍ତମ ଧରଣର ଯୁଦ୍ଧୋପକରଣ ଥିଲା ସେ କଥାକୁ କେବଳ ପ୍ରମାଣିତ କରିବା ଉଦ୍ଦେଶ୍ୟରେ ହସ୍ତକୁ ହସ୍ତ ମୁଷ୍ଠାଘାତ କରି ଯୀଶୁଙ୍କ ସହିତ ଯୁଦ୍ଧ କରିବାକୁ ଶୈତାନ ଯେତେବେଳେ ଭିତରକୁ ପଶି ଆସିଲା ସେ ତ ଅକ୍ଲେଶରେ ଆପଣା ସମର୍ଥ ସହିତ ଆସି ଉପସ୍ଥିତ ହେଲେ ନାହିଁ, ପୁଣି ତାହାର ହସ୍ତଦ୍ୱୟକୁ ବାନ୍ଧିଲେ ନାହିଁ, ମାତ୍ର ଏଦନ ଉଦ୍ୟାନରେ ପରମେଶ୍ୱର ଦାନ କରିଥିବା ସେ ଯୁଦ୍ଧୋପକରଣକୁ ଆୟତ୍ତ କଲେ, ପୁଣି ତାଙ୍କର ବଚନକୁ କେବଳ କରାଗତ କଲେ, ପୁଣି କହିଲେ ଏହା ଲେଖା ଅଛି, ଏହା ଲେଖା ଅଛି, ପୁଣି ଏହାରି ସାହାଯ୍ୟରେ ସେ ଶୈତାନଙ୍କୁ ତାହାରି ବଳ ମଧ୍ୟରେ ହିଁ ତାହାକୁ ଯଥୋଚିତ ରୂପେ ଆଘାତ କଲେ। ତାହା ନିରାଟ ସତ୍ୟକଥା ଅଟେ, ଯେହେତୁ ଏହା ପରମେଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଅସ୍ତ୍ର ଥିଲା। ପୁଣି ଏହା ଯେ କେଉଁଠାରେ ଅବସ୍ଥିତ ଅଟେ ସେ କଥାକୁ ଲକ୍ଷ୍ୟ କରନ୍ତୁ, ଏହା ଯେ କେବଳ ଗୋଟିଏ କିମ୍ବା ଦୁଇଟି ମଣ୍ଡଳୀ ମଧ୍ୟରେ ସୀମିତ ଅଟେ ସେପରି ଆଦୌ ନୁହେଁ, ଏହା ତ ଆମମାନଙ୍କ ପରି ପ୍ରତ୍ୟେକଙ୍କ ପାଇଁ ଅଟେ। ପ୍ରତ୍ୟେକ ବିଶ୍ୱାସୀର ଏହି ବଚନକୁ ଗ୍ରହଣ କରିବାର ଅଧିକାର ରହିଅଛି। ପୁଣି ଯେକୌଣସି ସ୍ଥାନରେ ଆପଣମାନେ ଶତ୍ରୁକୁ ଭେଟନ୍ତି ତାହା ସହିତ ସଂଗ୍ରାମ କରନ୍ତି, ଏଥିପାଇଁ ଯେକୌଣସି କ୍ଷେତ୍ରରେ ଆପଣମାନେ ଶତ୍ରୁ ସହିତ ଭେଟାଭେଟ ହୁଅନ୍ତି ଏହା ତ ସେହି ବଚନଟି ଅଟନ୍ତି ଯାହାଙ୍କୁ ଆପଣମାନେ ଅବଶ୍ୟ ବ୍ୟବହାର କରନ୍ତୁ। ପୁଣି ଯେତେବେଳେ ଆସିଲେ ଯୀଶୁ ଏ କଥାକୁ ପ୍ରମାଣିତ କରିଦେଲେ, ସୁତରାଂ ସେ ନିଜ ସନ୍ତାନଗଣକୁ ବଚନ ସହିତ ସୁସଜ୍ଜିତ କରନ୍ତି, ଶତ୍ରୁର ବିରୁଦ୍ଧରେ ସେମାନଙ୍କୁ ସୁରକ୍ଷା ଦେବା ଅଭିପ୍ରାୟରେ ସେ ତାହା କରନ୍ତି। ଯେତେବେଳେ ଭୋର ସଂଗ୍ରାମ ବେଳା ଆସି ଉପସ୍ଥିତ ହୁଏ, ପୁଣି ସକଳ ଯୁଦ୍ଧର ପରିସ୍ଥିତି ଉପୁଜେ, ଆଉ ଯୁଦ୍ଧର ପରିପାଟି ସସଜ୍ଜ କରାଯାଏ, ସେତେବେଳେ ଜଣେ ପ୍ରକୃତ ସୈନିକ କେବଳ ଗୋଟିଏ ମାତ୍ର ଅସ୍ତ୍ରକୁ ବ୍ୟବହାର କରିପାରେ, ଜଣେ ପ୍ରକୃତ ଖ୍ରୀଷ୍ଟିୟ ସେନା ସେପରି କରିପାରେ। ଆଉ ତାହା ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ଏହା ହିଁ ଅଟେ। ସେହି ସ୍ଥାନକୁ ବୀର ଦର୍ପରେ ବଢି ଯାଆନ୍ତୁ, ପୁଣି ଶତ୍ରୁର ପ୍ରତିରୋଧ କରନ୍ତୁ ଏହି ନିର୍ଭୟତା ସହିତ ଯେ କୌଣସି ବିରୋଧର ଆଭାସ ନାହିଁ। ଏପରି ହୋଇପାରେ ଯେ 100,000 ଜଣ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ପଡି ଲଗାଇ ରହିପାରନ୍ତି, ପୁଣି ଆପଣଙ୍କ ବାମ ପାର୍ଶ୍ୱରେ 10,000 ଜଣ ପଡି ପାରନ୍ତି, ତଥାପି ସେମାନେ ଆପଣଙ୍କର ଅତି ନିକଟକୁ ଆସିପାରନ୍ତି ନାହିଁ। ତାହା ଯେ ପରମେଶ୍ୱରଙ୍କ ଦାନ କରିଥିବା ଏକ ପ୍ରତିଶ୍ରୁତି ଅଟେ ସେ କଥାକୁ କେବଳ ମନେ ପକାନ୍ତୁ, ପୁଣି ଏହାକୁ ତାଙ୍କର ସନ୍ତାନମାନଙ୍କୁ ପ୍ରଦାନ କରନ୍ତୁ। ପୁଣି କଦାପି ଦତ୍ତ ହୋଇଥିବା ସବୁଠାରୁ ଉତ୍ତମ ବିଷୟ ଏହା ହିଁ ଅଟେ। ଶୟତାନ ଏଦନରେ ଏହିସବୁ ଆକ୍ରମଣ ଆଳକୁ ସେ ସର୍ବପ୍ରଥମ ଯେତେବେଳେ ଆସିଲା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଆସିଥିଲା, ଏହାକୁ ଭଲ ଭାବରେ ଅବଗତ ଥାଇ ସୁଦ୍ଧା ଯେ ପରମେଶ୍ୱର ସନ୍ତାନଙ୍କୁ ଏହି ବଚନର ସହିତ ଥାଇ ସୁରକ୍ଷିତ ରଖିଥିଲେ, ତେଣୁ ଶୈତାନ ଏହି ବଚନ ସହିତ ହିଁ ଏହି ବଚନକୁ ହିଁ ଆକ୍ରମଣ କରିବାକୁ ଆସିଲା। ବୁଝନ୍ତି ତ, ସେ ତ କଦାପି ବ୍ୟକ୍ତିଙ୍କୁ ଆକ୍ରମଣ କରିନଥିଲା, ସେ ପ୍ରଥମେ ବଚନକୁ ହିଁ ଆକ୍ରମଣ କରିଥିଲା। ସେହି ସର୍ପଜାତିକୁ ସେହି ଶୈଶବକୁ ଧ୍ୟାନ ଦିଅନ୍ତୁ, ସେ ଆଜି କଣ କରିଥାଏ। ସର୍ବପ୍ରଥମ ବିଷୟଟି ସେ ଏହାରି ଉପରେ ଆଦୌ ସୁସ୍ଥିର ହୋଇ ରହିପାରେ ନାହିଁ, କହିଥାଏ ସେହି ଜଣକ ଆଦୌ ଉତ୍ତମ ସ୍ୱଭାବର ବ୍ୟକ୍ତି ନୁହନ୍ତି, ସେହି ଅପର ଜଣକ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି। ଧ୍ୟାନ ଦିଅନ୍ତି ତ, ତଥାପି କେବଳ ଗୋଟିଏ ମାତ୍ର କର୍ମ ଯାହାକୁ କରିବାକୁ ସେ ଯତ୍ନ କରିଥାଏ ତାହା ଏପରି, ସେହି ବ୍ୟକ୍ତି ଜଣକ ନିଃସନ୍ଦେହ କେତେ ଯେ ଉତ୍ତମ ସବିଶିଷ୍ଟ ହୋଇଥାନ୍ତ ନା କାହିଁକି ସେଥିରେ କିଛି ହେଲେ ଯାଏ ଆସେ ନାହିଁ, ତଥାପି ସେ ବଚନଙ୍କୁ ଅସ୍ୱୀକାର କରିବା ନିମନ୍ତେ ସେ ସେଥିପାଇଁ ଚେଷ୍ଟା କରିଥାଏ। ସେ କରିବାକୁ ଇଚ୍ଛା କରିବାର ତାହା ହିଁ କେବଳ ଏକମାତ୍ର ବିଷୟ ଅଟେ, ସେ ବଚନଙ୍କୁ ଅସ୍ୱୀକାର କରିବା ପାଇଁ ଆପଣଙ୍କୁ ପ୍ରେରିତ କରିଥାଏ। ସୁତରାଂ ଏଦନ ମଧ୍ୟରେ ଶୟତାନ ବଚନଙ୍କୁ ହିଁ ଆକ୍ରମଣ କରିବାକୁ ଚେଷ୍ଟା କଲା, ତେଣୁ ସେ ଯେପରି କୌଣସି ଏକ ବସ୍ତୁକୁ ବ୍ୟବହାର କରିପାରେ ସେଥିରୁ ତାହା କେତେବେଳେ କୌଣସି ନା କୌଣସି ଏକ ବସ୍ତୁକୁ ଅବଶ୍ୟ ହାସଲ କରି ରହିବା କହିଥିଲା। ପୁଣି ଯାହା କିଛି ବସ୍ତୁ ପଚନ ଠାରୁ ଅଧିକ ମନଭୁଲା ଆକର୍ଷଣୀୟ ବସ୍ତୁ ଅଟେ ତାହାକୁ ସେ ମନୁଷ୍ୟ ଉପରେ ବ୍ୟବହାର କରିପାରେ। ବୁଝନ୍ତି ତ, ବଚନ ଅପେକ୍ଷା ଯାହା କିଛି ବସ୍ତୁ ଅଧିକ ମନଭୁଲା ପଦାର୍ଥ ସେହି ପ୍ରକାର ଏକ ବସ୍ତୁକୁ ମନୁଷ୍ୟ ଜାତି ଉପରେ ପ୍ରୟୋଗ କରିବାକୁ ତାହାକୁ ନିହାତି ପକ୍ଷେ ଲୋଡ଼ା ଥିଲା, ଆଉ ସେ ଯେ ତାହାକୁ ପ୍ରୟୋଗ କଲା ସେ କଥାକୁ ଆପଣମାନେ ଜାଣନ୍ତି କି, ଯୁକ୍ତିତର୍କକୁ ହେତୁବାଦକୁ ସେ ପ୍ରୟୋଗ ଆଣିଲା, ଯାହାକୁ ଅତି ସାଧାରଣ ରୂପେ ଆମମାନେ ସାଧାରଣ ଜ୍ଞାନ ହିତାହିତ ଜ୍ଞାନ ବୋଲି କହିପାରିବା। ଧ୍ୟାନ ଦିଅନ୍ତି ତ, ସୁତରାଂ ତାହା ହିଁ ଅଟେ ଯାହାକୁ ସେ ପ୍ରୟୋଗରେ ଆଣିଲା, ପୁଣି ସେ କୃତକାର୍ଯ୍ୟ ହେଲା, ତେଣୁ ତାହା ହିଁ ସେ ବସ୍ତୁ ଅଟେ ଯାହାକୁ ସେ ସବୁବେଳେ ବ୍ୟବହାରରେ ଆଣିଲା। କିନ୍ତୁ ପରମେଶ୍ୱର ଆପଣଙ୍କ ବଚନ ବିନୁ ଅନ୍ୟ କୌଣସି ବସ୍ତୁକୁ କଦାପି ନେଇପାରନ୍ତି ନାହିଁ, ଅନ୍ୟ କୌଣସି ପଦାର୍ଥକୁ କଦାପି ଦେଇପାରନ୍ତି ନାହିଁ, ଯେହେତୁ ତାହା ହିଁ ସେ ସର୍ବସମସ୍ତରେ ନିରୂପଣ କରନ୍ତି। ଆଉ ପରମେଶ୍ୱର ଏକ ନିର୍ଣ୍ଣୟ ଯେତେବେଳେ ଗ୍ରହଣ କରନ୍ତି ତାହାକୁ ସର୍ବଦାରୁ ସେହି ସମାଧାନ ହୋଇ ଅବସ୍ଥାନ କରି ରହିବାକୁ ଅଛି। ପୁଣି ଶୟତାନ ସକଳ ପ୍ରକାରର ହେତୁବାଦକୁ ଗ୍ରହଣ କଲା, ପୁଣି ହେତୁବାଦ ଗୁଡ଼ିକ ସେ ଗ୍ରହଣ କଲା, ଆଉ ବଚନଙ୍କୁ ଆକ୍ରମଣ କଲା, ଆଉ ହବାଙ୍କୁ ପଥରୁ ବିପଥଗାମୀ କଲା, ତାହା ନିରାଟ ସତ୍ୟକଥା ଅଟେ। ହେତୁବାଦ ଦ୍ୱାରା ମାନବୀୟ ହେତୁବାଦ ଦ୍ୱାରା ସେ ତାହାକୁ କରିଥିଲା, ପୁଣି କେବଳ ଗୋଟିଏ ମାତ୍ର ପନ୍ଥା ଯାହାକୁ ସେ ଗ୍ରହଣ କରିପାରିଲା ହବାଙ୍କୁ ପରମେଶ୍ୱରଙ୍କ ବଚନକୁ ଅବିଶ୍ୱାସ କରିବାକୁ ସକ୍ଷମ କରାଇପାରିଥାନ୍ତା, ପୁଣି ଏହା ନିବେଦନ କଲା ପରେ ଏକ ଉପାୟ ହୋଇଥିଲା। ପୁଣି ହେତୁବାଦ ଗୁଡ଼ିକ ସହିତ ନିବେଦନ କରିବା ମାର୍ଗଟି ଯେ କିପରି ଧରଣ ଅଟେ ସେ କଥାକୁ ଶୈତାନ ଜାଣେ, ଏହାକୁ ଆପଣଙ୍କ ପ୍ରତି ନିହାତି ପକ୍ଷେ କରିବାର ହୋଇଅଛି, ଆଉ ପାପ ତ ନିବେଦନ କରୁଥିବା ଭଳି ଏକ ବିଷୟ ଅଟେ। ପୁଣି ସେ ପ୍ରକାର କ୍ଷେତ୍ରରେ କେବଳ ଏକମାତ୍ର ପାପ ରହିଛି ଆଉ ତାହା ଅବିଶ୍ୱାସ ଅଟେ, ସୁତରାଂ ଏହା ତ ପ୍ରକୃତରେ ଆବେଦନ କରୁଥିବା ଏକ ବିଷୟ ଅଟେ। ଶୈତାନ ଆପଣଙ୍କ ପ୍ରତି ପାପକୁ ଅଧିକ ଆବେଦନ କରୁଥିବା ଭଳି ବିଷୟ ରୂପେ ପ୍ରସ୍ତୁତ କରିଥାଏ। ଅଳ୍ପ ସମୟ ପାଇଁ ଏଠାରେ କେବଳ ସ୍ଥଗିତ ହେଉଅଛି, ଜଣେ ଯୁବକ ବ୍ୟକ୍ତି ରୂପେ ବିବେଚିତ ଥିବା ଅବସ୍ଥାରେ ମୁଁ ପ୍ରାୟ ବିଚାର କରି ଆସିଛି, ପୁଣି ବିଭିନ୍ନ ରାଷ୍ଟ୍ରଗୁଡ଼ିକର ସମ୍ବନ୍ଧରେ ଅଧ୍ୟୟନ ସୁଦ୍ଧା କରିଥିଲି, ଆଉ ରାଷ୍ଟ୍ରର ନୈତିକ ଆଚରଣଗୁଡ଼ିକ ଉପରେ ଅଧ୍ୟୟନ କରିଥିଲି। ତତ୍ପରେ ପୃଥକ ପୃଥକ ବ୍ୟକ୍ତିଗତଙ୍କଠାରୁ ମୋତେ ମୁଖ୍ୟତଃ ଫ୍ରାନ୍ସ ଦେଶର ବିଷୟରେ କହୁଥିବା କଥାକୁ ଶୁଣିଥିଲି। ସେଠାରେ ପିଗାଲି ବୋଲି ପରିଚିତ ଥିବା ଏକ ସ୍ଥାନର ବିଷୟରେ ଶୁଣିଥିଲି, ପୁଣି ସେଠାକାର ଲୋକମାନେ ଯେ କିପରି ଭାବରେ ଅନୈତିକ ଆଚରଣ ବିଶିଷ୍ଟ ଅଟନ୍ତି ତାହାକୁ ଶୁଣିଥିଲି। ଆଚ୍ଛା, ତେବେ ମୁଁ ଚିନ୍ତା କଲି ଯଦି ମୁଁ କଦାପି ସେଠାକୁ ଯାଏ ସେଠାକାର ଅଧିବାସୀମାନଙ୍କୁ ମୁଁ ଭେଟିବି, ନାରୀମାନଙ୍କୁ ବାହାରି ଆସୁଥିବା ଦେଖିବି, ସେମାନଙ୍କ ପରି ଭ୍ରଷ୍ଟ ଯାଦୁଗରମାନଙ୍କୁ, ଯାଦୁଗରୀମାନଙ୍କ ପରି ଦିଶୁଥିବା ସ୍ତ୍ରୀ ଲୋକଙ୍କୁ ବାହାରି ଆସୁଥିବା ଦେଖିବି। ମୋର ଅର୍ଥ କରିବାର ଉଦ୍ଦେଶ୍ୟ ଏହି ଯେ ଆପଣମାନେ ବୁଝନ୍ତୁ, ଆଉ ପ୍ରଥମ ରାତ୍ରି ଅବସରରେ ମୁଁ ପିଗାଲିକୁ ଗଲି, ମୁଁ ଆଉ ଅଧିକ ତିନି ଜଣ ସେବକଗଣ ସେଠାକୁ ଯାଇଥିଲୁ। ଭାଇ, କି ପ୍ରକାର ଆଶ୍ଚର୍ଯ୍ୟଜନକ ବିଷୟକୁ ଆମେ ସେଠାରେ ହାସଲ କରିଥିଲୁ। ଆଉ ସେଥିପାଇଁ ଶୟତାନ ଅତିଶୟ ଚତୁର ଅଟେ, ସେ ତ ସେପରି ଧରଣର କୌଣସି ବିଷୟକୁ ଆଦୌ ଉତ୍ପନ୍ନ କରିବାକୁ ଯାଉ ନାହିଁ। ତଥାପି ମୁଁ ଏଥିପୂର୍ବେ କଦାପି ଦେଖିନଥିବା ସବୁଠାରୁ ସୁନ୍ଦରୀ ଝିଅ ଗୁଡ଼ିକ ସେଠାରେ ଥିଲେ, ନିବେଦନ କରୁଥିଲେ, ନିଶ୍ଚିତ ରୂପେ ସେପରି କରୁଥିଲେ। ପାପ ତାହା ତ ନିବେଦନ କରୁଥିବା ପୁଣି ଆକର୍ଷଣୀୟ ଏକ ବିଷୟ ଅଟେ। ଶୟତାନ ନିକଟରେ କଣ୍ଟାର ଏକ ଚାମୁଚ କିମ୍ବା ମୁନିଆ କୌଣସି ବର୍ଷା ଆଦୌ ନାହିଁ, ପୁଣି ସେପରି ଧରଣର ଅସ୍ତ୍ର ଆଦୌ ନାହିଁ। ସେ ତ ପୁରାତନ ଧରଣର ଜନ୍ ବାଲକର୍ଣ୍ଣି ଏପରି ସ୍ଥଳେ କଦାପି ନୁହେଁ, ଯେପରିକି କୋର୍ଟ ଖଣ୍ଡିକ ତାଙ୍କର ତଳକୁ ଝୁଲି ରହୁଥିଲା, ପୁଣି କର୍ଣ୍ଣରେ ବାହାରକୁ ଝୁଲି ରହୁଥିଲା। ସେ ତ ନିବେଦନ କରୁଥିବା ଏକ ଜଣ ଚତୁର ପୁଣି ଆକର୍ଷିତ କରିବାର ଏକ ବ୍ୟକ୍ତିତ୍ୱ ଅଟେ। ପାପ ତାହା ତ ଆଦୌ କର୍କଶ ସ୍ୱଭାବ ବିଶିଷ୍ଟ ଏକ ବ୍ୟକ୍ତିତ୍ୱ ନୁହେଁ, ଯେପରି ଅଟେ ବୋଲି ଆପଣମାନେ ଏହାକୁ ବିଚାର କରନ୍ତି। ଏହା ତ ଅଧିକତଃ ନିବେଦନ କରୁଥିବା ଏକ ବିଷୟ ଅଟେ, ସେଇ ହେତୁ ଆମମାନଙ୍କ ଅତି ନିକଟତର ହୋଇ ଏହାକୁ ଲକ୍ଷ୍ୟ କରିବାକୁ ହିଁ ଅଛି। ଖୁବ୍ ଅଳ୍ପ ସମୟରେ ଆମମାନେ ଏହା ଉପରେ କେବଳ ବିଚାର ବିମର୍ଶ କରିବୁ। ମୁଁ ତ ଅନ୍ୟ କୌଣସି ବିଷୟ ଉପରେ ବିଚାର କରିଥିଲି, ସୁତରାଂ ଏହାକୁ ଶୟତାନ କିପରି ଭାବେ ବାସ୍ତବ ରୂପେ ଦେଖାଇବା ନିମନ୍ତେ ପ୍ରସ୍ତୁତ କରିଥାଏ, ସେମାନେ ଏହାକୁ ନିବେଦନ କରୁଥିବା ବିଷୟ ପରି ପ୍ରସ୍ତୁତ କରିବା ହିଁ ଅଟେ। ତଥାପି ବଚନ ସହିତ ସୁରକ୍ଷିତ ରହିବା ଯୋଗୁଁ ସେମାନେ ଯଦି ଅକ୍ଲେଶରେ ସୁସ୍ଥିର ହୋଇ ରହନ୍ତେ, ତେବେ ବଚନଙ୍କୁ ସେମାନଙ୍କ ଦୁର୍ଗ ହେବାକୁ ଦିଅନ୍ତେ। ତତ୍ପରେ ଯାଇ ଦେଖନ୍ତୁ, ସେମାନେ ଅବେଳା ହୋଇ ରହିଛନ୍ତି, ସେମାନେ ଅବେଳା ହୋଇ ରହିଛନ୍ତି, ସେମାନେ ବଚନଙ୍କର ପଛରେ ରହିଥାନ୍ତେ, ତେବେ ତ ବଚନ ସଦାସର୍ବଦା ସେମାନଙ୍କର ସମ୍ମୁଖରେ ଅବସ୍ଥା ରହନ୍ତେ। ଏହା ହିଁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, ଦକ୍ଷିଣରେ ଅବା ବାମରେ ପ୍ରଭୁ ସଦାପ୍ରଭୁ କହନ୍ତି, ବଚନ ସେମାନଙ୍କର ସମ୍ମୁଖରେ ଅବସ୍ଥାନ ରହନ୍ତେ। ଏହା ହିଁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି, ଦକ୍ଷିଣରେ ଅବା ବାମରେ ପ୍ରଭୁ ସଦାପ୍ରଭୁ କହନ୍ତି। ଯେପରିକି ସେଦିନ ସ୍ୱର୍ଗଦୂତଙ୍କ ପରି ଯେତେବେଳେ ଯିଶାଙ୍କର ମନ୍ଦିର ମଧ୍ୟରେ ତାଙ୍କ ସହିତ ଭେଟ ହେଲା, ସେ ବିଚାର କଲେ ଯେ ସବୁକିଛି ବିଷୟ ତାଙ୍କ ସହିତ ଖୁବ୍ ଭଲ ଭାବେ ଚାଲୁଅଛି। ଅତି ଉତ୍ତମ ପ୍ରଚାରକ ଜଣେ ସେ ଅଟନ୍ତି, ରାଜା ତାଙ୍କୁ ଖୁବ୍ ଆଗ୍ରହ ସହିତ ଅଧିକ ପସନ୍ଦ କରିଥିଲେ, ମାତ୍ର ଏକଦା ରାଜା ତାଙ୍କଠାରୁ ଦୂରୀଭୂତ ହୋଇ ଅଲଗା କରାଗଲେ। ତତ୍ପରେ ସେ ବେଦୀ ନିକଟରେ ଆଣ୍ଠୋଇ ପଡ଼ିଲେ, ପୁଣି ଏକ ଦର୍ଶନର ପରିସର ମଧ୍ୟକୁ ଚାଲିଗଲେ। ତତ୍ପରେ ସ୍ୱର୍ଗଦୂତ ମାନଙ୍କୁ ସେମାନଙ୍କର ମୁଖମଣ୍ଡଳ ଉପରେ ପକ୍ଷଗୁଡ଼ିକୁ ଘୋଡ଼ାଇ ହୋଇ ରହିଥିବାର ସେ ଦେଖିଲେ, ସେମାନଙ୍କର ପାଦଦ୍ୱୟ ପକ୍ଷରେ ଘୋଡ଼ାଇ ହୋଇ ରହିଥିଲା, ପୁଣି ଦୁଇଟି ପକ୍ଷରେ ଉଡୁଥିବା ସମୟରେ ସେମାନେ ସୈନ୍ୟାଧିପତି ସଦାପ୍ରଭୁ ଧର୍ମମୟ 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 ବୋଲି ଗୀତଗାନ କରୁଥିଲେ। ଲକ୍ଷ୍ୟ କରନ୍ତୁ, ଯେ କୌଣସି ମାର୍ଗରେ ସେମାନେ କଲେ ଯେପରି ପ୍ରଶଂସା ଗୀତ ଗାନ କରୁଥିଲେ, ଏହିପରି ଭାବରେ ହିଜିକିଆ ମଧ୍ୟ ଦର୍ଶନର ଏକ ଦୃଶ୍ୟକୁ ଦେଖିଥିଲେ। ପରମେଶ୍ୱରଙ୍କ ଆତ୍ମା ସଞ୍ଚାଳିତ ହେଉଥିଲେ, ଏହାଙ୍କର ମୁଖର ଆକୃତି ବଳଦ ମୁଖ ପଡ଼ିଥିଲା, ଅନ୍ୟ ଏକ ପାର୍ଶ୍ୱ ମୁଖାକୃତି ତାହା ଏକ ସିଂହର ମୁଖ ପଡ଼ିଥିଲା। ଆଉ ଯେକୌଣସି ପାର୍ଶ୍ୱକୁ ଏହା ଚାଳିତ ହେଲେ ଏହାଙ୍କର ପ୍ରତିଟି ପାର୍ଶ୍ୱରେ ଏକ ମୁଖାକୃତି ଥିଲା, ଯେକୌଣସି ଦିଗକୁ ଏହା ଚାଳିତ ହେଲେ ଏହା ସୁରକ୍ଷିତ ଅବସ୍ଥାରେ ଥିଲେ। ପରମେଶ୍ୱରଙ୍କ ବଚନ ସେପରି ସ୍ଥଳେ କୌଣସି ଦିଗକୁ ବୁଲି ପଡ଼ିବାର ସ୍ଥିତି ଆଦୌ ନାହିଁ, ସବୁ ଦିଗରୁ ସୁରକ୍ଷିତ ଅଟନ୍ତି ପ୍ରତ୍ୟେକ ସ୍ଥଳେ। ସୈନ୍ୟାଧିପତି ସଦାପ୍ରଭୁ ଏହି ପ୍ରକାର କହନ୍ତି, ଏହାର ସହିତ ଘେରା ହୋଇ ରହିଛନ୍ତି, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ତଦ୍ୱାରା ସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ଆପଣଙ୍କର ଚଲାପଥରେ, ଆପଣଙ୍କର କଥାବାର୍ତ୍ତାରେ, ଆପଣଙ୍କର ବ୍ୟବସାୟରେ, ଆପଣଙ୍କ ସଂଗତି ସ୍ଥାପନରେ, ପ୍ରତିଟି ବିଷୟରେ ପରମେଶ୍ୱରଙ୍କ ବଚନକୁ ସର୍ବପ୍ରଥମ ସ୍ଥାନ ଦିଅନ୍ତୁ, ଏହା ତାଙ୍କୁ ସେଠାରେ ରଖନ୍ତୁ। ଏପରି କହନ୍ତି, ଆଜି ରାତ୍ରି କାଳରେ ମୁଁ ଯିବି ବୋଲି ବିଶ୍ୱାସ କରେ, ପୁଣି ଛୋଟ କାଟ ଧରଣର ଏହି ନାଚଟି କରିବାକୁ ଆଦୌ ଆଘାତ ଦେବ ନାହିଁ। ଆପଣ ନିଜ ସହିତ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଏହାକୁ ସଙ୍ଗରେ ଯାଇପାରନ୍ତି କି, ଧ୍ୟାନ ଦିଅନ୍ତି କି, ବୁଝନ୍ତି କି? ମୁଁ ଏପରି ବିଶ୍ୱାସ ରଖେ ଯେ ଯଦି ଏହି ଛୋଟକାଟ ବ୍ୟବସାୟିକ ଚୁକ୍ତିକୁ ରଦ୍ଦ କରିପକାଏ, ଏହା ତ କେବଳ ଏକ ଧୂମିଳ ଅବସ୍ଥାଟି ଅଟେ, କିନ୍ତୁ ଏହା ସହିତ ଆପଣ ଯଦି ପ୍ରଭୁ ସଦାପ୍ରଭୁ ଏ କଥା କହନ୍ତି, ସେପରି ଧରଣର ଏକ ବଚନକୁ କହିପାରିଥିଲେ, ତେବେ ଧ୍ୟାନ ଦିଅନ୍ତି କି? ସବୁବେଳେ ତାଙ୍କୁ ପ୍ରଥମରେ ଗ୍ରହଣ କରନ୍ତୁ, ସୁରକ୍ଷିତ ଅବସ୍ଥାରେ ରଖନ୍ତୁ, ଯେହେତୁ ସେ ଆମମାନଙ୍କର ଦୂର ଦୂର୍ଗ ଅଟନ୍ତି, ଏହା ଏକ ଚାପର ନ୍ୟାୟ ଅଟେ। କିନ୍ତୁ ଆପଣଙ୍କୁ ଯେ ଅବଶ୍ୟ ଅବଜ୍ଞା କରିବାକୁ ଅଛି, ସେ କଥାଟି ଆପଣ ଜାଣନ୍ତି କି? ଏଥିପୂର୍ବେ ଶୟତାନର ମିଥ୍ୟା କଥାକୁ ବିଶ୍ୱାସ କରିବା ଅଭିପ୍ରାୟରେ ଆପଣଙ୍କୁ ପ୍ରଥମେ ଅବଜ୍ଞା କରିବାକୁ ହିଁ ଅଛି, ପୁଣି ଈଶ୍ୱରଙ୍କ ବଚନକୁ ଅସ୍ୱୀକାର କରିବାକୁ ଅଛି। ଶୟତାନ ମିଥ୍ୟା କଥାକୁ ବିଶ୍ୱାସ କରିବା ପୂର୍ବେ ଆପଣଙ୍କୁ ପ୍ରଥମେ ବଚନକୁ ଅନାଦର କରିବାକୁ ଅଛି। ସେ ବିଷୟଟି ଉପରେ ଆପଣ କଦାପି ବିଚାର କରନ୍ତି କି? ଏଥିପୂର୍ବେ କି ଆପଣ ଏକ ମିଥ୍ୟା କଥାକୁ ବିଶ୍ୱାସ କରନ୍ତି, ଆପଣଙ୍କୁ ପ୍ରଥମେ ସତ୍ୟ କଥାକୁ ଅସ୍ୱୀକାର କରିବାକୁ ହିଁ ଅଛି। ଯଥୋଚିତ ବିଷୟ ଏହାକୁ ଅବଶ୍ୟ ଅସ୍ୱୀକାର କରିବାକୁ ହିଁ ଅଛି। ହବା ବଚନଙ୍କର ଅନୁସରଣରୁ ଦୂରେଇ ଗଲେ ଆଉ ଯୁଦ୍ଧକୁ ହାରିଗଲେ, ଯେତେ ଶୀଘ୍ର ହବା ଦୂରେଇ ଗଲେ ସେଠାରେ ଶୟତାନ ନିରବଦ୍ରଷ୍ଟ ହୋଇ ଠିଆ ହୋଇଥିଲା, ନିଜର ଲକ୍ଷ୍ୟସ୍ଥଳକୁ ନିଶାନ ସାଧୁଥିଲା। ସେ କହିଲା କିନ୍ତୁ ପ୍ରଭୁ ଏପରି କହିଥିଲେ, ସୁତରାଂ ସେ ଆଉ ଥରେ ଅନ୍ୟ ଏକ ପନ୍ଥାରେ ନିଶାନ ସାଧିଲା। ସେ କହିଲା କିନ୍ତୁ ପ୍ରଭୁ ଏପରି କହିଲେ, ସୁତରାଂ ସେ ପୁଣି ଥରେ ଲକ୍ଷ୍ୟ ସାଧିଲା। ବା ତ ପ୍ରଭୁ ଏପରି କହିଥିଲେ, କିନ୍ତୁ ସେଠାରେ ଶୟତାନ ପଛଭାଗରୁ ମୁଣ୍ଡ ଟେକିଲା, କହିଲା କିନ୍ତୁ ଅଳ୍ପ ସମୟ ପାଇଁ କେବଳ ଅପେକ୍ଷା କର। ଯଦି ସେପରି ଭାବେ କହିବା ପାଇଁ ପ୍ରଭୁ ଆଦେଶ ଦେଇଥିଲେ, ତେବେ ମୋତେ କିଛିଟା ବିଶେଷ କଥାକୁ କହିବାକୁ ଦିଆଯାଉ, ତୁମେ ବୁଝିବାକୁ ଚେଷ୍ଟା କର। ପରମେଶ୍ୱରଙ୍କ ପରି ତୁମେ ଆଦୌ ଜ୍ଞାନୀ ନୁହଁ, ତୁମେ ଉଚିତ ଆଉ ଅନୁଚିତ ମଧ୍ୟରେ ଭିନ୍ନତାକୁ ଆଦୌ ବୁଝିନାହଁ। ମାତ୍ର ଯଦି ଶ୍ରବଣଙ୍କର ଈଶ୍ୱରଙ୍କ ପରି ଜ୍ଞାନୀ ହେବାକୁ ତୁମେ କଣ ପସନ୍ଦ କରିବାକୁ ଚାହୁଁ ନାହିଁକି? କାହିଁକି? ହବା କହିଲେ, ହଁ ମୁଁ ଯେ କରିବି ଏପରି ବିଶ୍ୱାସ କରେ, ସେପରି ଧରଣର କିଛିଟା ପ୍ରତିକ୍ରିୟା ଅବଶ୍ୟ ଥାଇପାରେ। ମୁଁ ବିଶ୍ୱାସ ରଖେ ଯେ ପରମେଶ୍ୱରଙ୍କ ସକଳ ଜ୍ଞାନକୁ କେବଳ ବୁଝିବା ପାଇଁ ମୁଁ ପସନ୍ଦ କରିବି। କଣ ଯେ ଉପଯୁକ୍ତ ଆଉ ଅନୁପଯୁକ୍ତ ବିଷୟ ଅଟେ ସେ କଥାକୁ ମୁଁ ବୁଝିବା ନିମନ୍ତେ ପସନ୍ଦ କରିବି, ମୁଁ ଏହାକୁ ଆଦୌ ଜାଣେ ନାହିଁ। ଭଲ କଥା, ମୁଁ ତୁମକୁ ତାହା ଜଣାଇବି। ଆଉ ସେ କହିଲା କିନ୍ତୁ ତଥାପି ପ୍ରଭୁ ଏପରି କହିଥିଲେ, ଆଚ୍ଛା ତେବେ କିନ୍ତୁ ନିଶ୍ଚିତ ରୂପେ ତୁମେ ଜାଣ ଯେ ସେ ଜଣେ ଉତ୍ତମ ପରମେଶ୍ୱର ଅଟନ୍ତି, ସେ ତାହାକୁ ସେପରି କଦାପି କରିବେ ନାହିଁ। ଲକ୍ଷ୍ୟ କରନ୍ତି କି, ଠିକ ସେହି ସ୍ଥାନରେ ସେ ସମସ୍ତ ପ୍ରକାରର ପ୍ରତିବନ୍ଧକକୁ ଉଲ୍ଲଂଘନ କରି ଆଗେଇ ଗଲେ। ସେହି ହେତୁ ସେ ଶୟତାନ ଲକ୍ଷ୍ୟ ଭେଦ କରିପାରିଲା। ଠିକ ସେହି ସ୍ଥାନରେ ସେ ହବା ଏକ ଭୁଲ ଧରଣର ନିରାକାର ପନ୍ଥାକୁ ଗ୍ରହଣ କଲେ। ଠିକ ସେହି ସ୍ଥାନରେ କ୍ଷମର ପାଇଁ ସେ ଅଟକି ଗଲେ। ଏହିପରି ଏକ ସ୍ଥାନରେ ହେ ଖ୍ରୀଷ୍ଟିଆନଗଣ, ମୋତେ ଆପଣମାନଙ୍କୁ ବର୍ତ୍ତମାନ କିଛିଟା କଥାକୁ କହିବା ପାଇଁ ଦିଅନ୍ତୁ। ଶୟତାନ ପାଇଁ ନିରୀଶକର ନିମନ୍ତେ ଆପଣମାନେ ଆଦୌ ଅଟକି ପଡନ୍ତୁ ନାହିଁ, ଏହାକୁ ଯୁକ୍ତିତର୍କ କରି ପ୍ରସ୍ତୁତ କରିବା ପାଇଁ ଆଦୌ ଅଟକି ପଡନ୍ତୁ ନାହିଁ। ଆପଣମାନେ ଯୁକ୍ତିତର୍କ କରିବା ପାଇଁ ଯେତେବେଳେ ଆରମ୍ଭ କରିଦିଅନ୍ତି, ଶୟତାନ ଠିକ୍ ସେହି ମୁହୂର୍ତ୍ତରେ ଭିତରକୁ ଚାଲି ଆସେ। ଆପଣମାନେ ଈଶ୍ୱରଙ୍କ ସମ୍ବନ୍ଧରେ ଯୁକ୍ତିତର୍କ କରିପାରନ୍ତି ନାହିଁ, ଆପଣମାନେ ଈଶ୍ୱରଙ୍କୁ ଆଦୌ ବୁଝିପାରନ୍ତି ନାହିଁ। ଆପଣଙ୍କୁ ତ କେବଳ ଈଶ୍ୱରଙ୍କୁ ବିଶ୍ୱାସ କରିବାକୁ ହିଁ ଅଛି, ବୁଝନ୍ତି ତ? ମୁଁ ତ ପରମେଶ୍ୱରଙ୍କୁ ଆଦୌ ବ୍ୟାଖ୍ୟା କରିପାରେ ନାହିଁ, କେହି ଜଣେ ହେଲେ ବ୍ୟକ୍ତି ସେପରି କରିପାରନ୍ତି ନାହିଁ। ମୁଁ ତ ଅଧିକାଂଶ ବିଷୟକୁ ଆଦୌ ବର୍ଣ୍ଣନା କରିପାରେ ନାହିଁ, କିନ୍ତୁ ଗୋଟିଏ ମାତ୍ର ବିଷୟ ମୁଁ ଏହାକୁ ଅକ୍ଲେଶରେ ବିଶ୍ୱାସ କରେ, ଯେହେତୁ ସେ ତଦ୍ରୂପ କହିଥିଲେ, ବର୍ତ୍ତମାନ ଆମମାନ ମଧ୍ୟରୁ ଏପରି ଜଣେ ହେଲେ କେହି ନାହାନ୍ତି ଯେ କି ଏହାକୁ ବ୍ୟାଖ୍ୟା କରିପାରନ୍ତି, ଏହାକୁ ବ୍ୟାଖ୍ୟା କରିବାକୁ ଆଦୌ ପ୍ରୟାସ କରନ୍ତୁ ନାହିଁ। ସେହିସବୁ ଅବିଶ୍ୱାସୀମାନଙ୍କ ସହିତ ଆଦୌ ସମ୍ପର୍କ ରଖନ୍ତୁ ନାହିଁ, ଯେଉଁମାନେ କହନ୍ତି ଆଚ୍ଛା ତେବେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ସେଠାରେ ରହିଥିବା ତୁମମାନଙ୍କ ପାଳକ ମହାଶୟ ଜୁନିୟର ପୀଡିତଙ୍କ ପାଇଁ ପ୍ରାର୍ଥନା କରିବାର ବିଷୟକୁ ମୁଁ ତାଙ୍କଠାରୁ ଶୁଣେ। ଆଉ ସେଠାରେ ଥିବା ତୁମେମାନେ ସମସ୍ତେ ପାଗଳ ଅଟ, ଅଲୌକିକତାର ସୁସ୍ଥତା କରି ସେପରି କିଛି ବିଷୟ ଆଦୌ ନାହିଁ, କୌଣସି ପ୍ରକାର ନାହିଁ କହିଥାଏ। ଖୁବ୍ ଭଲ କଥା, ତେବେ ତ ତୁମମାନେ ସେ କ୍ଷେତ୍ରରେ କିଛି ହେଲେ ଲାଭ କରିନାହ, ତୁମେ ଜଣେ ଅବିଶ୍ୱାସୀ ଅଟ, ପୁଣି ସିଧା ସଳଖ ଫେରି ଚାଲିଯାଏ, ବୁଝନ୍ତି ତ? ଏହା ତ କେବଳ ବିଶ୍ୱାସମାନଙ୍କ ନିମନ୍ତେ ହିଁ ଅଟେ, ବୁଝନ୍ତି ତ? କରନ୍ତି ନାହିଁ। ଭଲ କଥା, ତୁମମାନେ ସମସ୍ତେ ପବିତ୍ର ଆତ୍ମା ଲାଭ କରିଥିଲ ବୋଲି କହିଥାଅ, ସେପରି ସ୍ଥଳେ ପବିତ୍ର ଆତ୍ମା ବୋଲି ସେପରି କୌଣସି ବିଷୟର ପରିଚୟ ଆଦୌ ନାହିଁ କହିଥାଏ, ତେବେ ତ ଏହା ତୁମ ନିମନ୍ତେ ଆଦୌ ନୁହେଁ, ଏହା ମୋହରି ନିମନ୍ତେ ଅଟେ। କେବଳ ଆଗକୁ ବଢି ଚାଲ, ଲକ୍ଷ୍ୟ କରନ୍ତି ତ, ବୁଝନ୍ତି ତ? ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ, ଏହାକୁ ଆଦୌ ଯୁକ୍ତିତର୍କ ବିଷୟ କରି ପ୍ରସ୍ତୁତ କରନ୍ତୁ ନାହିଁ, ଏହା ମଧ୍ୟରେ ସକଳ ଯୁକ୍ତିତର୍କର କୌଣସି ବିଷୟ ଅବସ୍ଥାନ କରି ରହିନାହିଁ। ଆପଣଙ୍କୁ ଏହାକୁ କେବଳ ବିଶ୍ୱାସ କରିବାକୁ ହୋଇଅଛି, କୌଣସି ଗୋଟିଏ ମାତ୍ର ବିଷୟକୁ ଆଦୌ ଯୁକ୍ତିତର୍କ ରୂପେ ପ୍ରସ୍ତୁତ କରନ୍ତୁ ନାହିଁ। କାରଣ ମନେ ରଖନ୍ତୁ, କେବଳ ଗୋଟିଏ ମାତ୍ର ପନ୍ଥା ଯଦ୍ୱାରା ଆପଣ ପରମେଶ୍ୱରଙ୍କୁ ଗ୍ରହଣ କରିପାରନ୍ତି ତାହା ବିଶ୍ୱାସ ଦ୍ୱାରା ଅଟେ, ସକଳ ପ୍ରକାରର ଯୁକ୍ତିତର୍କ ଦ୍ୱାରା ଆଦୌ ନୁହେଁ, ବୋଧାବଧ୍ୟ ଜ୍ଞାନ ଦ୍ୱାରା ନୁହେଁ। ବ୍ୟାଖ୍ୟା କରିବାର ସକ୍ଷମତା ଦ୍ୱାରା ନୁହେଁ। ଆପଣ କୌଣସି ପ୍ରକାର ବିଷୟକୁ ଆଦୌ ବ୍ୟାଖ୍ୟା କରନ୍ତି ନାହିଁ, ଆପଣ କୌଣସି ଏକ ବିଷୟକୁ କେବଳ ବିଶ୍ୱାସ କରନ୍ତି। ଆପଣ ଯେ କଣ ଅନୁଭବ କରନ୍ତି ଏହା ତାହା ନୁହେଁ। ଯୀଶୁ ଏପରି ଆଦୌ କହିନଥିଲେ ଯେ ତୁମେ ଏହାକୁ ଅନୁଭବ କରିଥିଲ କି, ମାତ୍ର ସେ କହିଥିଲେ ତୁମେ ଏହାକୁ ବିଶ୍ୱାସ କରିଥିଲ କି। ତାହା ହିଁ ନିରାଟର ସତ୍ୟ କଥା ଅଟେ। ପରମେଶ୍ୱର ଯାହା କିଛି କହିଥିଲେ ଆପଣ ତାହାକୁ କେବଳ ବିଶ୍ୱାସ କରନ୍ତୁ। ସେଗୁଡ଼ିକ ଯେ କିପରି ଧର ଅଟନ୍ତି ଏ କଥାକୁ ମୁଁ ଆପଣମାନଙ୍କୁ ଆଦୌ ବର୍ଣ୍ଣନା କରିପାରେ ନାହିଁ। ଜଣେ କିପରି ଭାବେ କରିପାରିଥିଲେ, ସବୁଠାରୁ ଶ୍ରେଷ୍ଠ ଅଲୌକିକ କାର୍ଯ୍ୟ ଯାହା ବିଷୟରେ ମୁଁ ଚିନ୍ତା କରିପାରିଥିଲି ତାହା ଦେହରେ ମନୁଷ୍ୟ ଅଟେ ଯିଏକି କରିପାରିଥିଲେ। ଠିକ ସେପରି ଧରଣ ବିଷୟ ଅଟେ। ଗୋଟିଏ ଘୁଷୁରୀକୁ ନିଅନ୍ତୁ, ପୁଣି ସେ ଘୁଷୁରୀକୁ କହନ୍ତୁ ତୁମ୍ଭେ ଜାଣ ଯେ ତୁମ୍ଭେ ଆଉ ଘୁଷୁରୀଟିଏ ନୁହଁ, ତୁମ୍ଭେ ଏକ ମେଷ ଶାବକ ଅଟ। ଆଉ ସେ ଏକ ମେଷ ଶାବକ ହୋଇଯାଏ। ବୁଝନ୍ତି ତ, ବିଶ୍ୱାସ କରିବା ପାଇଁ ତାହା ଏକ କଷ୍ଟକର ବିଷୟ ହୋଇଯିବ। ଭଲ କଥା, ଏକ ପାପୀରୁ ଜଣେ ଖ୍ରୀଷ୍ଟିଆନ ରୂପେ ପରିବର୍ତ୍ତିତ ହୋଇଯିବା ଉତ୍ତରେ ଏହା ତ ଠିକ ସେପରି ଧରଣର ଏକ ବିଷୟ ଘଟିଥାଏ। ବୁଝନ୍ତି ତ, ଏହା ଆପଣଙ୍କର ନିଜସ୍ୱ ସକଳ ମତକୁ ପରିବର୍ତ୍ତନ କରିପକାଏ। ଏହା ଆପଣଙ୍କର ନିଜସ୍ୱ ଇଚ୍ଛାକୁ ପରିବର୍ତ୍ତନ କରିପକାଏ। ଆପଣଙ୍କ ମଧ୍ୟରେ ଯାହା କିଛି ଭାବନା ରହିଛି ସେ ସବୁକୁ ଏହା ପରିବର୍ତ୍ତନ କରିପକାଏ। ତତ୍ପରେ ଏହା ଆପଣଙ୍କୁ ଏକ ଭିନ୍ନ ଧରଣର ଜୀବନ ଆଡ଼କୁ ଫେରାଇ ଆଣେ। ପୁଣି ଏକ ଭିନ୍ନ ଧରଣର ଆତ୍ମାଙ୍କୁ ଏହା ଆପଣଙ୍କୁ ପ୍ରଦାନ କରିଥାଏ, ଯାହାକି ଏକ ନୂତନ ଧରଣର ଦସ୍ତାବେଜକୁ ଧାରଣ କରିନିଏ। ବୁଝନ୍ତି ତ, ତେବେ ତ ଆପଣଙ୍କର ପୁରାତନ ଜୀବନଟିକୁ ଅବଶ୍ୟ ମରିବାକୁ ହିଁ ଅଛି, ପୁଣି ଏକ ନୂତନ ପ୍ରକାର ଜୀବନକୁ ଅବଶ୍ୟ ପୁନର୍ଜୀବିତ କରିବାକୁ ହିଁ ଅଛି। ଆଉ ତତ୍ପରେ ଦେଖନ୍ତୁ, ଆପଣ ପୂର୍ବେ ଯେଉଁ ସୃଷ୍ଟି ଥିଲେ ବର୍ତ୍ତମାନ କିନ୍ତୁ ସେ ପ୍ରକାର ସୃଷ୍ଟି ଆଉ ନୁହନ୍ତି, କୌଣସି ପ୍ରକାର ସେପରି ନୁହନ୍ତି। ତା ଯେତେବେଳେ ତାହା ସେତେବେଳେ ଯେ ସମ୍ଭବ ଅଟେ, ଯେତେବେଳେ ଆପଣ ରକ୍ତର ପଶୁପାଖରେ ରହିଥାନ୍ତି, ବଚନ ସହିତ ଥାଇ ସୁରକ୍ଷିତ ଥାନ୍ତି। କୌଣସି ପ୍ରକାର ବିଷୟକୁ ଆଦୌ ବ୍ୟାଖ୍ୟା କରିବାକୁ କଦାପି ଚେଷ୍ଟା କରନ୍ତୁ ନାହିଁ, ଏହାକୁ କେବଳ ବିଶ୍ୱାସ କରନ୍ତୁ ଆଉ ଆଗକୁ ବଢି ଚାଲନ୍ତୁ। ହେ ପ୍ରଭୁ, ମୁଁ ବିଶ୍ୱାସ କରେ, ତାଙ୍କର୍ତ୍ତା ଆପଣଙ୍କଠାରେ ମୋର ବିଶ୍ୱାସକୁ ଉଦ୍ଦୀପିତ କରନ୍ତୁ। ଏକ ପର୍ବତକୁ ତାହା ସ୍ଥାନାନ୍ତରିତ କରିବା ପର୍ଯ୍ୟନ୍ତ ଆପଣ ମୋର ବିଶ୍ୱାସକୁ ବଢ଼ାନ୍ତୁ। ଧ୍ୟାନ ଦିଅନ୍ତି, ପ୍ରଭୁ ମୁଁ ବିଶ୍ୱାସ କରେ, ଯେହେତୁ ମୋର ସକଳ ପ୍ରକାର ସନ୍ଦେହ ଝରଣା ମଧ୍ୟରେ ପୋତା ଯାଇ ସାରିଅଛି। କିପରି ହୋଇଥାନ୍ତା ଯଦି ସେପରି ପଚାରିଥାନ୍ତେ, ଚିକିତ୍ସକ ମହାଶୟ ଆସିଥାନ୍ତେ ଆଉ ପଚାରି କହିଥାନ୍ତେ, ଅବ୍ରାହମ ତୁମେ ତ 100 ବର୍ଷର ଜଣେ ବୃଦ୍ଧ ବ୍ୟକ୍ତି ଅଟ, ତୁମର ପତ୍ନୀ 90 ବର୍ଷର ଜଣେ ବୃଦ୍ଧ ଅଟନ୍ତି, ତୁମମାନେ କି ପ୍ରକାର ଏକ ସନ୍ତାନକୁ ହାସଲ କରିବାକୁ ଯାଉଅଛ। ବର୍ତ୍ତମାନ ଅବ୍ରାହମ ଏପରି କହନ୍ତି, ଆଚ୍ଛା ତେବେ ଏତେବେଳେ ମୁଁ ଆପଣଙ୍କୁ ତାହା କହିବି, ଏହା ଠିକ ଏହିପରି ଅଟେ। ଆପଣ ଧ୍ୟାନ ଦିଅନ୍ତୁ, ଏପରି ଏକ ସମୟ ମଧ୍ୟ ଆସିବାକୁ ଯାଉଛି ଯେତେବେଳେ ଆମମାନେ ଏକ ନିଶ୍ଚିତ ଧରଣର ପାନୀୟକୁ ପାନ କରିବାକୁ ଯାଉଅଛୁ, ପୁଣି ଏହା ଏହିପରି ଧରଣର ଏକ ଅସରକୁ ପକାଇବାକୁ ଯାଉଅଛି, ପୁଣି ଏହିପରି ଧରଣର ଏକ ପରିବର୍ତ୍ତନକୁ ତାହା ପକାଇବାକୁ ଯାଉଅଛି। ଅବ୍ରାହମ ତାହାକୁ ଆଦୌ ବ୍ୟାଖ୍ୟା କରିପାରିଲେ ନାହିଁ। ଅବ୍ରାହମ ଏହିପରି ଧରଣର କଥାଟା କହିପାରିଥାନ୍ତେ, ମୁଁ କିଛି ଜାଣି ନାହିଁ, ଏପରି କହିପାରିଥାନ୍ତେ, ଆପଣ ଯେ ପ୍ରକାର ଜାଣନ୍ତି ମୁଁ କିନ୍ତୁ ସେପରି ଧରଣ ବିଷୟକୁ ଏଥିରୁ ଅଧିକ କିଛି ଆଦୌ ଜାଣି ନାହିଁ। କେବଳ ଗୋଟିଏ ମାତ୍ର ଭରସା ଯାହା ଉପରେ ମୁଁ ନିର୍ଭର କରି ହେଉଅଛି ତାହା ଏହା ଅଟେ, ସେ କହିଥିଲେ ଆମେ ସନ୍ତାନଟିଏ କରିବୁ, ପୁଣି ତାହା ପାଇଁ ମୁଁ ଅପେକ୍ଷା କରୁଅଛି। ଆଜ୍ଞା ହଁ, ବର୍ତ୍ତମାନ ତାହା ହିଁ ସବୁକିଛି ବିଷୟ ଯାହାକି ଆବଶ୍ୟକ ହୋଇଥାଏ। ଏହାକୁ ଅଗ୍ରସରେ ଗ୍ରହଣ କରି ନିଅନ୍ତୁ, ଏହାକୁ ବିଶ୍ୱାସ କରନ୍ତୁ। ପରମେଶ୍ୱର ସେପରି କହିଥିଲେ ପୁଣି ତାହା କରିଥାଏ, ତାହା ତ ସମସ୍ତ ବିଷୟକୁ ସମାଧାନ କରି ସୁସ୍ଥିରତା ପ୍ରଦାନ କରିଥାଏ, ଯେହେତୁ ଈଶ୍ୱର ଏହାକୁ ସେପରି କହିଥିଲେ। ବର୍ତ୍ତମାନ ଆମମାନେ ଲକ୍ଷ୍ୟ କରୁ, ହବାଙ୍କୁ ଦେଖୁ, ସେ ଯୁଦ୍ଧକୁ ହାରୁଛନ୍ତି, ସେ ବଚନଙ୍କର ପଶୁପାଖକୁ ଚାଲିଗଲେ, ସେ ଭୟାନକ ପରିବେଶର ଖୁବ୍ ଉର୍ଦ୍ଧକୁ ଉଠିଗଲେ, କହିଲେ ତୁମେ କଣ ସେପରି କଥାକୁ କୁହ ନାହିଁ କି, ତାହା କଣ ଏକମାତ୍ର ସତ୍ୟ କଥା ଅଟେ କି। ଠିକ ସେହି ସ୍ଥାନରେ ସେ ହାରିଗଲେ, ପରାଜୟ ବରଣ କଲେ। ଆଚ୍ଛା ତେବେ ତୁମ୍ଭଙ୍କୁ ତ ଜଣା, ଆମମାନଙ୍କର ମଣ୍ଡଳୀରେ ଆମେ ତାହାକୁ ଆଦୌ ଶିକ୍ଷା ଦେଇନଥାଉ। ସେ ଠିକ ଏହି ସ୍ଥାନରେ ଯାହା କହିଥିଲେ ସେହି କଥାଟିକୁ ଆଦେଶଟିକୁ ଆମମାନେ ଅଗ୍ରସରେ ବିଶ୍ୱାସ କରୁ। ହଁ, ତଥାପି ଶ୍ରବଣ କର, ହେ ପ୍ରିୟ, ତୁମେ ତାହାଠାରୁ ଅଧିକ କିଛି ଉତ୍ତମ ବିଷୟକୁ ଜାଣ। ତୁମର ନିଜର ହିତାହିତ ଜ୍ଞାନ ତୁମକୁ ସୂଚିତ କରିବ ଯେ ତାହା ଆଦୌ ସଠିକ ବିଷୟ ନୁହେଁ। କାହିଁକି ନା ମୁଁ ସେହି ଲୋକଗୁଡ଼ାକୁ କେବଳ କାନ୍ଦିବାର ଶୁଣିଥିଲି। କେଉଁ କାରଣ ସେମାନେ କାନ୍ଦୁଛନ୍ତି? ଧ୍ୟାନ ଦିଅନ୍ତି ତ ପୁଣି ଆପଣଙ୍କର ହିତାହିତ ଜ୍ଞାନ ଏପରି ଦେଖାଇବ ଯେ ସେମାନେ କେବଳ ଅଭ୍ୟାସଗତ ହୋଇ ସାରିଛନ୍ତି, ସେମାନେ କେବଳ ଭାବପ୍ରବଣ ଅଟନ୍ତି, ବୁଝନ୍ତି ତ? ତାହାକୁ ଶ୍ରବଣ କରିବାକୁ ଆପଣ ଯଦି ଅଟକି ପଡନ୍ତି ତେବେ ତ ଆପଣ ଯୁଦ୍ଧଟିକୁ ହାରି ଯାଇଛନ୍ତି। ଆପଣ ଯଦି ଏପରି କହନ୍ତି, ଆରେ ବା ବର୍ତ୍ତମାନ କିଛି ମୁହୂର୍ତ୍ତ ପାଇଁ ଅପେକ୍ଷା କରନ୍ତୁ, ଆପଣଙ୍କ ଚିକିତ୍ସକ ମହାଶୟ ତାହାକୁ ଏପରି କହିଥିଲେ ଯେ ଆପଣଙ୍କର ଯକ୍ଷ୍ମା ରୋଗ ହୋଇଥିଲା, ପୁଣି ଏହା ଏପରି ଅଟେ, ଏହା ତ ଉନ୍ନତ ଅବସ୍ଥାକୁ ଆସି ପହଞ୍ଚି ସାରିଛି, ସେହି ଯକ୍ଷ୍ମା ରୋଗରୁ ତୁମର ସୁସ୍ଥ ହେବା ପାଇଁ ସେପରି ସ୍ଥଳେ ଅନ୍ୟ କୌଣସି ପନ୍ଥା ନାହିଁ। ଚିକିତ୍ସକ ମହାଶୟ କହିଥିଲେ ସେପରି ସ୍ଥଳେ ପ୍ରତିକାରର କିଛି ହେଲେ ପନ୍ଥା ନଥିଲା। ବର୍ତ୍ତମାନ ହିତାହିତ ଜ୍ଞାନଟି ତାହା କହିନଥାଏ କି? ଆଚ୍ଛା, ତେବେ ଆପଣ ଯଦି ପ୍ରକୃତରେ ଯୁକ୍ତିତର୍କ କରୁଥିବା ଅବସ୍ଥା ଉପରେ ଅଗ୍ରସର ହେଉଥାନ୍ତି ତେବେ ତ ମରିବା ନିମନ୍ତେ ଆପଣ ସମ୍ଭବତଃ ପ୍ରସ୍ତୁତ ହେବାକୁ ଯାଉଛନ୍ତି। ତଥାପି ପ୍ରଭୁ ଯାହା ଦାନ କରିଥିଲେ ତହିଁରେ ଆପଣ ଯଦି ଅଗ୍ରସର ହେଉଥାନ୍ତି, ସେ ପ୍ରତିଜ୍ଞା ଉପରେ ଚାଲୁଥାନ୍ତି, ପୁଣି ଏହାକୁ ଆପଣ ଯଦି ବିଶ୍ୱାସ କରିପାରନ୍ତି, ଏହା ତ ସମ୍ପୂର୍ଣ୍ଣ ଯୋଜନାଟିକୁ ପରିବର୍ତ୍ତନ କରିଦିଏ। ପୁଣି ଏହା ତ ଠିକ ସେହିପରି ଭାବରେ ପରିବର୍ତ୍ତନକୁ ଘଟାନ୍ତି ଯେପରି ସମାନ ରୂପେ ଏହା ମୋ ପାଇଁ ସେହି ସ୍ଥାନରେ ପରିବର୍ତ୍ତନ ଘଟାଇଥିଲେ, ବୁଝନ୍ତି ତ? ମୁଁ ଏହାଙ୍କୁ କେବଳ ବିଶ୍ୱାସ କରେ, ଏହା ଯେ କିପରି ଭାବେ ଘଟାଇଥିଲେ ତାହାକୁ ମୁଁ ଜାଣେ ନାହିଁ, କିନ୍ତୁ ସେପରି ସ୍ଥଳେ ଏକ ନୂତନ ସୃଷ୍ଟି ଆସି ଉପସ୍ଥିତ ହେଲା। ମୁଁ ଅଭ୍ୟସ୍ତ ହୋଇଗଲି, ମୁଁ ମଣ୍ଡଳୀକୁ ଛାଡ଼ିଦେଲି। ମୁଁ ଯେତେବେଳେ କୁସ୍ତି କରୁଥିଲି ସେତେବେଳେ କେହି ଜଣେ ବ୍ୟକ୍ତି ମୋତେ କହିଥିଲେ ଆମମାନେ ଏପରି ଥିଲୁ, ମୁଁ ନିଜର 15ତମ ବ୍ୟବସାୟିକ କୁସ୍ତିକୁ ଲଢୁଥିଲି। ଏଠାରେ ସ୍ଥିତ ଇଣ୍ଡିଆନାର ଇଭାନ୍ସଭିଲ୍ ନାମକ ସ୍ଥାନରୁ ତାହାକୁ ଲଢୁଥିଲି। ପୁଣି ହାୱାର୍ଡ ମ୍ୟାକ୍ଲେନ୍ ସେଠାରେ ନ୍ୟୁ ଆଲବାନୀର ବାସିନ୍ଦାକୁ ଆମମାନଙ୍କ ମଧ୍ୟରୁ ଅନେକ ଚିହ୍ନନ୍ତି ଯେଉଁମାନେ ସେଠାରେ ଆସିଛନ୍ତି। ଆମେ ଦୁଇ ଜଣ ସେଠାକାର ରାସ୍ତାରେ ଚଲାବୁଲା କରୁଥିଲୁ। ପୁଣି ହାୱାର୍ଡ ସେ ଜଣେ ଜଣାଶୁଣା ଓଜନଦାର ପଦାର୍ଥର କୁସ୍ତିକାରୀ ଥିଲେ, ପୁଣି ମୁଁ କମ୍ ଓଜନର କୁସ୍ତିକାରୀ ଥିଲି। ମୁଁ ବିଲି ଫ୍ରଙ୍କ ସହିତ, ଯିଏକି ପଶ୍ଚିମ ଭର୍ଜିନିଆର ହଣ୍ଟିଂରୁ ଥିଲେ, ତାଙ୍କ ସହିତ କୁସ୍ତି କରୁଥିଲି। ଏହିପରି ରଙ୍ଗର ଏକ ନୀଳ ବର୍ଣ୍ଣର ପୋଷାକ ମୁଁ ପିନ୍ଧିଥିଲି। ସେହି ଦିନମାନଙ୍କରେ ମୋର କେଶଗୁଡ଼ିକ ଖୁବ୍ ଛୋଟ ସର ଥିଲା। ପୁଣି ସହର ରାସ୍ତା ଉପରେ ଚଲାବୁଲା କରୁଥିଲି। ଅପରାହ୍ନର ପ୍ରାୟ 3ଟା ସମୟରେ ଆମେ ସନ୍ଧ୍ୟା ଭୋଜନକୁ ଗ୍ରହଣ କରିଥିଲୁ, ପୁଣି ସେହି ରାତ୍ରିର କୁସ୍ତିକୁ ଲଢିବା ପାଇଁ ପ୍ରସ୍ତୁତ ହେଉଥିଲୁ। ପୁଣି ସେହି ଅବସର ସମୟରେ ଆମେ ବିଶ୍ରାମ ନେବାକୁ ଯାଉଥିଲୁ ଆଉ ନିଜ ନିଜର ହସ୍ତଦେୟକୁ ପଟିରେ ଗୁଡ଼ାଇ ହେବାକୁ ପ୍ରସ୍ତୁତ ହେଉଥିଲୁ। ପୁଣି ହାୱାର୍ଡ ମୋତେ କହିଥିଲେ, ବିଲି ତୁମେ କିଛି ବୁଝ କି? ମୁଁ ପଚାରିଲି କ'ଣ? ସେ କହିଲେ, ତୁମେ ଜଣେ ସାଧାରଣ ବ୍ୟାପ୍ଟିଷ୍ଟ ପ୍ରଚାରକ ପରି ଦେଖାଯାଉଛ। ପୁଣି ସେ ତ ମୋତେ ଅନ୍ୟ କୌଣସି ଭିନ୍ନ ପଦବୀରେ ଡାକିପାରିଥାନ୍ତେ, ମୁଁ କଦାପି ବିଚାର କରିନଥିଲି। ମୁଁ ପଛକୁ ବୁଲି ପଡିଲି, ମୁଁ କହିଲି, ହାୱାର୍ଡ କିଛି ମୁହୂର୍ତ୍ତ ପାଇଁ ବର୍ତ୍ତମାନ ଅପେକ୍ଷା କର। ତୁମେ ସେହି କଥାଟିକୁ ଯେତେବେଳେ କହିଲ ସେତେବେଳେ ତୁମେ ଫସିଦେଲ। ମୁଁ ପୁଣି ସେହିପରି ଏକ ଉଚ୍ଚ ପଦବୀରେ, ମୋର ଉଚ୍ଚତା ପ୍ରାୟ ଏତିକିଟା ଥିଲା, ତଥାପି ତାଙ୍କ ସହିତ କୁସ୍ତି କରିବାକୁ ମୁଁ ପ୍ରସ୍ତୁତ ଥିଲି। କୌଣସି ପ୍ରଚାରକଙ୍କ ସହିତ ମୋର କୌଣସି ପ୍ରକାର ସମ୍ପର୍କ ଥିଲା, ସେମାନଙ୍କ ସହିତ ମୋର କୌଣସି ପ୍ରକାରର ହିସାବ କିତାବ ମଧ୍ୟ ନଥିଲା। ତତ୍ପରେ ସବୁଠାରୁ ଶ୍ରେଷ୍ଠ ଅଭିନନ୍ଦନ ଯାହାକୁ ସେ ଦେଇପାରିଥାନ୍ତେ ତାହାକୁ ସେ ମୋତେ ଦେଇଥିଲେ, ଯେତେବେଳେ କେହି ଜଣେ ବ୍ୟକ୍ତି ମୋତେ ପରି କହିଥିଲେ, ବା ଭାଇ ବ୍ରହ୍ମ, ତୁମେ ଜଣେ ପ୍ରଚାରକଙ୍କ ପରି ଦେଖାଯାଉଅଛ। ମୁଁ କହେ, ପରମେଶ୍ୱରଙ୍କ ଗୌରବ ହେଉ, ବୁଝନ୍ତି ତ? ଧ୍ୟାନ ଦିଅନ୍ତି ତ, ଘଟଣାର ପୃଷ୍ଠଭୂମିଟି କିପରି ଧରଣ ଥିଲା? ମୁଁ ମରିଗଲି ଆଉ ମୁଁ ଜଣେ ନୂତନ ସୃଷ୍ଟି ହୋଇଗଲି। ମୁଁ ଏହାକୁ କିପରି ଭାବେ କଲି? ମୁଁ ତାଙ୍କର ବଚନକୁ ଆଦରି ନେଲି। ଭାଇ ବ୍ରହ୍ମ, କିପରି ଧରଣର ଔଷଧ, କିପରି ଧରଣର ପ୍ରଣାଳୀକୁ ଆପଣ ଗ୍ରହଣ କଲେ? ମୁଁ କୌଣସି ପ୍ରକାରର ପଦ୍ଧତିକୁ ଆଦୌ ଗ୍ରହଣ କରିନଥିଲି। ସେ ଅର୍ଥାତ୍ ପରମେଶ୍ୱର କିପରି ଭାବେ ଏହାକୁ କାର୍ଯ୍ୟକାରୀ କଲେ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ, କିନ୍ତୁ ଯେପରି ଭାବେ ହେଉ ପଛେ ମୁଁ ଏହାକୁ ବିଶ୍ୱାସ କରେ। ମୁଁ କୌଣସି ପ୍ରକାରର ନିର୍ଣ୍ଣୟକୁ ଆଦୌ ଗ୍ରହଣ କଲି ନାହିଁ, ମୁଁ ଏହାକୁ କେବଳ ବିଶ୍ୱାସ କଲି। ମୁଁ ଯାହା କିଛି ଅବସ୍ଥାରେ ଥାଇ ଜଣେ ପାପୀ ନ୍ୟାୟ ଥିଲି, ତହିଁରୁ ସେ ମୋତେ ଉପରକୁ ଉଠାଇ ଜଣେ ଖ୍ରୀଷ୍ଟିଆନ କରି ପରିଚିତ କଲେ। ସେ ଏହାକୁ ଏଥିପାଇଁ କଲେ ଯେହେତୁ ମୁଁ ତାଙ୍କର ବଚନକୁ ଗ୍ରହଣ କଲି। ସେ ତ ପିଲା ଦ୍ୱାରା ସେହି ସମାନ ଧରଣ କର୍ମକୁ କରିପାରିବେ, ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଦ୍ୱାରା ସେ ସେପ୍ରକାର ସମାନ କାର୍ଯ୍ୟକୁ କରିପାରିବେ। ଯେଉଁ ପ୍ରତିଜ୍ଞାଟିକୁ ସେ ଦେଇଥିଲେ ତଦ୍ୱାରା ସେହି ସମାନ ଧରଣ କାର୍ଯ୍ୟକୁ କରିପାରିବେ। ତଥାପି ଧ୍ୟାନ ଦିଅନ୍ତୁ, କାରଣ ମୋର ବିଷୟବସ୍ତୁ କ'ଣ ଅଟେ? ଯୁଦ୍ଧଟି ସେହି ଯୁଦ୍ଧଟି ଏହା ବିଷୟରେ ଶୈତାନ ଆପଣଙ୍କୁ ଯୁକ୍ତିତର୍କ ଆଡ଼କୁ ଟାଣି ନେବାକୁ ଚେଷ୍ଟା କରିଥାଏ, ପୁଣି ଆପଣ ସେପରି ଆଦୌ କରନ୍ତୁ ନାହିଁ। କିନ୍ତୁ ଆପଣ ଜଣେ ଖ୍ରୀଷ୍ଟିଆନ ହେଲା ଉତ୍ତାରେ ତତ୍ପରେ ଯାଇ ଆପଣ ବଚନ ଦ୍ୱାରା ସୁରକ୍ଷିତ ହୁଅନ୍ତି, ଆ ବଚନ ମଧ୍ୟରେ ଥିବା ପ୍ରତିଜ୍ଞା ଦ୍ୱାରା ସୁରକ୍ଷିତ ଥାନ୍ତି। ଚମତ୍କାର, ମୁଁ ଯେ ତାହାକୁ ପ୍ରକାଶ କରି କହିବାକୁ ଯାଉଥିଲି ସେ ବିଷୟକୁ ମୁଁ ଆଦୌ ଜାଣିନଥିଲି। ବୁଝନ୍ତି ତ, ଆପଣ ଅଟନ୍ତି ଯେତେବେଳେ ଆପଣ ଜଣେ ଖ୍ରୀଷ୍ଟିଆନ ହୋଇଯାଆନ୍ତି, ଆପଣ ବଚନର ପଛରେ ରଖାଯାଇଅଛନ୍ତି। ଧ୍ୟାନ ଦିଅନ୍ତି ତ, ବର୍ତ୍ତମାନ ଆପଣଙ୍କର ଦୁର୍ଗଟି, ଆପଣଙ୍କର ସୁରକ୍ଷା ସ୍ଥଳଟି ସେଇଠାରେ ରହିଛି। ଆରେ ବା ଚମତ୍କାର କଥା, ତା ମଧ୍ୟ ରହିଥିବା ପ୍ରତିଟି ପ୍ରତିଜ୍ଞା ତାହା ଆପଣମାନଙ୍କର ଅଟେ। କେବଳ ଗୋଟିଏ ମାତ୍ର କର୍ମ ଯାହାକି ଆପଣମାନଙ୍କୁ କରିବାର ଅଛି, କେବଳ ପହଞ୍ଚନ୍ତୁ, ପୁଣି ଏହାଙ୍କୁ ଗ୍ରହଣ କରନ୍ତୁ, ପୁଣି ଏହାଙ୍କ ସହିତ ଧାରା ରୂପେ ଅଗ୍ରସର ହେଉନ୍ତୁ। ଆପଣ ଯେ କିପରି ଭାବରେ ବୁଝନ୍ତି ଏହା କଣ କାର୍ଯ୍ୟ କରିବାକୁ ଯାଉଅଛି, ଏହା ଯେ କିପରି ଭାବରେ କାର୍ଯ୍ୟ କରିବାକୁ ଯାଉଅଛି ସେ କଥାକୁ ମୁଁ ଆଦୌ ଜାଣେ ନାହିଁ। ମୋ ପାଇଁ ବର୍ଣ୍ଣନା କରନ୍ତୁ, ମୁଁ କିଛିରେ ଜାଣେ ନାହିଁ। କେବଳ ଗୋଟିଏ ମାତ୍ର ବିଷୟକୁ ମୁଁ ଜାଣେ ଯେ ସେମାନେ ହାସଲ କରିବାକୁ ଉପଯୁକ୍ତ ଥିବା ସବୁଠାରୁ ଉତ୍ତମ ଧରଣର ଆକ୍ରମଣ ପନ୍ଥାକୁ ପରମେଶ୍ୱର ତାଙ୍କ ସନ୍ତାନମାନଙ୍କୁ ଯୋଗାଇ ଦେଇଥିଲେ, ପୁଣି ସବୁଠାରୁ ଉନ୍ନତ ଧରଣର ଯୁଦ୍ଧାସ୍ତ୍ରଗୁଡ଼ିକୁ ଦେଇଥିଲେ ଯଦ୍ୱାରା ସେମାନେ ଆକ୍ରମଣ କରନ୍ତି, କାରଣ ଶତ୍ରୁର ରଣକୌଶଳ କାର୍ଯ୍ୟକାରିତାକୁ କେବଳ ପରମେଶ୍ୱର ହିଁ ଜାଣନ୍ତି। ବର୍ତ୍ତମାନ ଆସନ୍ତୁ କରିବା ତାହାକୁ ପରକୁ ପର କରି ନିରୂପଣ କରିବା, ଯେପରିକି ରକ୍ତର ରାସାୟନିକ ପଦ୍ଧତିକୁ ଗ୍ରହଣ କରିନେବା, କିମ୍ବା ଜଳର ରାସାୟନିକ ପଦ୍ଧତିକୁ ଗ୍ରହଣ କରିବା, କିମ୍ବା ଏହା ଅନ୍ୟ ଯାହା କିଛି ଉପାଦାନ ଅଟେ ନା କାହିଁକି ତାହାର ରାସାୟନିକ ପଦ୍ଧତିକୁ ଗ୍ରହଣ କରିବା। ବୁଝନ୍ତି ତ, ଆସନ୍ତୁ ଏହାକୁ ପଛକୁ ଏହାକୁ ପରକୁ ପର କରି ନିରୂପଣ କରିବା। କାହିଁକି ସେ କାହିଁକି ବଚନକୁ ପ୍ରଦାନ କରିଥିଲେ? ଏହି ହେତୁରୁ ଯେହେତୁ ଆପଣମାନେ ପ୍ରସ୍ତୁତ ଅଛନ୍ତି କି, ଯେହେତୁ ବଚନ ତ ଚିରସ୍ଥାୟୀ ଅଟନ୍ତି, ସେହି ହେତୁରୁ ପୁଣି ଈଶ୍ୱର ଏକ ପ୍ରତିଜ୍ଞାକୁ ଯଦି କରିଥିଲେ ତାହା ତ ଚିରସ୍ଥାୟୀ ଅଟେ। ପୁଣି ସେପରି ସ୍ଥଳେ ଏପରି କୌଣସି ବସ୍ତୁ କୌଣସି ସ୍ଥଳେ ନାହିଁ ଯାହାକି ଏହାକୁ ଅଟକାଇ ପାରେ, ସେମାନେ କରିପାରିଲେ ନାହିଁ। ଆଣବିକ ଶକ୍ତିକୁ ଏହାର ପ୍ରତିଟି ଅଣୁକୁ ଓଲଟାଇ ପକାନ୍ତୁ, ଏହାକୁ ପଛ ପାଖକୁ ବୁଲାଇ ଦିଅନ୍ତୁ, ତଥାପି ପରମେଶ୍ୱରଙ୍କ ବଚନକୁ ଆର ପାର କରି ପାରିଲା ନାହିଁ, ଏକ କ୍ଷୁଦ୍ରତ ବଚନକୁ ଭେଦି ପାରିଲା ନାହିଁ। ଲକ୍ଷ୍ୟ କରନ୍ତି ତ, କାରଣ ଯୀଶୁ ଏପରି କହିଥିଲେ, ସକଳ ସ୍ୱର୍ଗ ଆଉ ପୃଥିବୀ ଉଭୟ ଲୋପ ପାଇବେ, ମାତ୍ର ମୋହର ବଚନ କଦାପି ଲୋପ ପାଇବ ନାହିଁ। ବୁଝନ୍ତି ତ, ସେପରି ସ୍ଥଳେ ତାହା ସର୍ବଶ୍ରେଷ୍ଠ ଯୁଦ୍ଧାସ୍ତ୍ର ଅଟେ, ଏହା ତ ଚିରସ୍ଥାୟୀ ପରମେଶ୍ୱରଙ୍କର ବଚନ ଅଟେ। ବର୍ତ୍ତମାନ ପରମେଶ୍ୱରଙ୍କ ବଚନ କଣ ଅଟେ? ପରମେଶ୍ୱରଙ୍କ ବଚନ ତାହା ତ ସ୍ୱୟଂରୁ ଈଶ୍ୱର ଅଟନ୍ତି। ସୁତରାଂ ପରମେଶ୍ୱର ଜଣେ ବିଶ୍ୱାସକୁ ନିଜସ୍ୱରୁ ଦେଲେ। ଆମେନ୍। ଓ ଚମତ୍କାର, ଏହା ତ ସ୍ୱୟଂରୁ ପରମେଶ୍ୱର ଅଟନ୍ତି, ସେ ତ ବିଶ୍ୱାସକୁ ନିଜସ୍ୱକୁ ଦେଲେ, ଯେପରି ତଦ୍ୱାରା ସେ ଶତ୍ରୁକୁ ଆକ୍ରମଣ କରେ। ଅନ୍ୟ ଅର୍ଥରେ ସେ ତ ପିତା ଅଟନ୍ତି, ପୁଣି ବଚନ ପରମେଶ୍ୱର ଅଟନ୍ତି, ତେବେ ତ ବଚନ ଆମମାନଙ୍କର ପିତା ଅଟନ୍ତି। ଆମମାନେ ବଚନଙ୍କ ଦ୍ୱାରା ଜାତ ହେଲୁ, ପୁଣି ଆପଣଙ୍କ ସନ୍ତାନ ନିମନ୍ତେ ସେ ଯୁଦ୍ଧର ଅଗ୍ରତେ ଠିଆ ହୋଇଅଛନ୍ତି। ଆମେନ୍। ଆପଣମାନେ ସେହି ସ୍ଥାନରେ ଉପସ୍ଥିତ, ସେଠାରେ ଆପଣଙ୍କ ସନ୍ତାନଙ୍କ ନିମନ୍ତେ ସେ ଠିଆ ହୋଇ ରହିଛନ୍ତି। ଆମମାନେ କେଉଁ କାରଣରୁ ଭୟଭୀତ ଅଟୁ? ଉର୍ଦ୍ଧାନ୍ତିକରଣ ତ ସୁନିଶ୍ଚିତ, ଆଗମନଟି ତ ସୁନିଶ୍ଚିତ, ପ୍ରତିଶ୍ରୁତି ପ୍ରତିଜ୍ଞା ଯାହାକି ପ୍ରତିଜ୍ଞା କରାଯାଇଅଛି ସେସବୁ ଆମମାନଙ୍କର ଅଟେ। ସବୁକିଛି ପ୍ରତିଜ୍ଞା ଆମମାନଙ୍କ ସହିତ ବନ୍ଧା। ପୁଣି ଆମମାନେ କିଛିଟା ପରିମାଣରେ ଯଦି ନିସ୍ତେଜ ହୋଇ ଅବିଶ୍ୱାସୀ ହେଉ ଏବଂ ଏପରି କହୁ, ଶୈତାନ କହିଥାଏ ଏହି ପାଖଟିର ଆଡ଼କୁ ବଢ଼ି ଚାଲିଆସ, ତାହାକୁ ମୁଁ ତୁମ ନିକଟରେ ଯୁକ୍ତିତର୍କ କରି ପ୍ରସ୍ତୁତ କରିବି। ଆରେ ବା ଆଶ୍ଚର୍ଯ୍ୟ, ତେବେ ତ ଆପଣ ପିତାଙ୍କର ପ୍ରସବକୁ ଚାଲିଯାଇଅଛନ୍ତି। ବୁଝନ୍ତି ତ, ଆପଣ ତାହାକୁ ଆଦୌ ଆପଣ ତାହାକୁ ଆଦୌ କରନ୍ତୁ ନାହିଁ। ପିତା ଯେଉଁଠାରେ ଠିଆ ହୋଇଥାନ୍ତି ଆପଣ ଠିକ ସେହି ସ୍ଥାନରେ ଠିଆ ହୁଅନ୍ତୁ, ଯେଉଁଠାରେ ଏହା ନିର୍ଦ୍ଦେଶ ଦିଅନ୍ତି ସେହି ସ୍ଥାନରେ ସୁସ୍ଥିର ହୋଇ ରହନ୍ତୁ, ଏପରି କହନ୍ତୁ, ଏହା ପିତା ଏପରି କହନ୍ତି। ବୁଝନ୍ତି ତ, ମୋର ପିତା ଏପରି କହନ୍ତି, ମୋର ପିତା ଏପରି କହନ୍ତି, ଏହା ତ ତାହାକୁ ପରାଜିତ କରିବାକୁ ଯାଉଅଛି। ଏତେ ନିଶ୍ଚିତ ରୂପେ ଜଗତର ଅବସ୍ଥିତି ରହିଛି, ଏହାକୁ ଅବଶ୍ୟ ହେବାକୁ ହିଁ ଅଛି, ଖୁବ୍ ଭଲ କଥା। କିନ୍ତୁ ତାଙ୍କର ପଛ ପାଖରୁ ଆପଣ ଯେତେବେଳେ ବାହାରି ଆସନ୍ତି, ଯେପରିକି ହବା କରିଥିଲେ, ତେବେ ତ ଯୁଦ୍ଧ ପରାଜିତ ହୋଇଛି, ପୁଣି ଦୁର୍ବଳ ହବା ସେ ଶୁଣିଥିଲେ, ସେ ନିଜର ସ୍ଥିତିକୁ ହରାଇ ବସିଥିଲେ ତାହି ସତ୍ୟ କଥା। ତତ୍ପରେ ତାଙ୍କର ଦୁର୍ଗକୁ ସୁରକ୍ଷା କରି ରଖିବା ନିମନ୍ତେ ପରମେଶ୍ୱର ମନୁଷ୍ୟଗଣକୁ ନିରୂପଣ କରନ୍ତି। ପୁଣି ସେ ପୂର୍ବରୁ ସେପରି କରିଆସିଛନ୍ତି। ତାହା ହିଁ ସେହି କ୍ଷେତ୍ରଟି ଏହି ଯୁଗାନ୍ତ ସମୟରେ ଲୋକମାନେ ଏକାଧିକ ବାର ସମୟ ସମୟରେ ସେପରି କଥାକୁ କହନ୍ତି। ଆପଣ ସେପରି ବିଷୟକୁ କାହିଁକି ଚିନ୍ତା କରିପାରନ୍ତି ନାହିଁ ଯେ ପ୍ରଚାର ମଞ୍ଚ ପରେ ନାରୀଗଣ ପୁରୁଷମାନଙ୍କ ଅପେକ୍ଷା ଅଧିକ ସଫଳତାର ସେବା କାର୍ଯ୍ୟକୁ ସମ୍ପାଦନ କରିପାରନ୍ତି ବୋଲି ମୁଁ ତାହାକୁ କୌଣସି ପ୍ରକାରର ମତଭେଦର କାରଣ କରୁନାହିଁ, ଆଦୌ ସେପରି କରୁନାହିଁ। କେତେବେଳେ କେମିତି ମୁଁ କରିପାରିଥିବା ଠାରୁ ଅଧିକ କିଛି ଉତ୍ତମ ଭାବେ ସେବାକୁ କରିଥାନ୍ତି, ସେମାନେ ମଧ୍ୟ ଅନେକ ସେପରି କରିଥାନ୍ତି। ତଥାପି ଆପଣମାନେ ଧ୍ୟାନ ଦିଅନ୍ତୁ, ପରମେଶ୍ୱର ଯାହାକୁ କହିଥିଲେ ଆମମାନଙ୍କୁ କେବଳ ତାହା ହିଁ କରିବାକୁ ଅଛି, ବୁଝନ୍ତି ତ। ଠିକ ସେହି ସ୍ଥାନରେ ହବା ହିଁ ସେ ଜଣକ ଥିଲେ ଯିଏକି ସୀମାକୁ ଲଙ୍ଘନ କରିଥିଲେ। ମାତ୍ର ଆଦମ ସୀମାଟିକୁ ଆଦୌ ଲଙ୍ଘନ କରିନଥିଲେ, ସେ ନିୟମ ଗୁଡାକୁ କଦାପି ଭାଙ୍ଗି ନଥିଲେ। ଆଜ୍ଞା ଆଦୌ ନୁହେଁ, ମାତ୍ର ଯେହେତୁ ସେ ଆପଣଙ୍କ ପତ୍ନୀଙ୍କୁ ସ୍ନେହ କଲେ ସେ ତାଙ୍କ ସହିତ ଠିକ ଉଚିତ ପ୍ରକାରେ ଗମନାଗମନ କଲେ, ବୁଝନ୍ତି ତ। ତେଣୁ ଦୁର୍ଗଟିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଈଶ୍ୱର ପୁରୁଷଗଣଙ୍କୁ ମନୋନୀତ କଲେ।
ବର୍ତ୍ତମାନ ପରବର୍ତ୍ତୀ ସମୟରେ ଆମମାନେ ତେବେ ହାସଲ କରିଥାଉ ଯେ ସେଠାରେ ଯୁଦ୍ଧଟିକୁ ପରାଜୟ ବରଣ କଲା ଉତ୍ତାରେ ସେମାନଙ୍କ ଉପରେ ମହାନ ବିନାଶ ସମୟଟି ଆସି ଉପସ୍ଥିତ ହେଲା। ପୁଣି ପରବର୍ତ୍ତୀ ସମୟରେ ଯୁଗଗୁଡ଼ିକର ପାଇଁ ଏକ ସୁଯୋଗ ସେତେବେଳେ ଯାଇ ଉପସ୍ଥିତ ହେଲା, ସେହି ସମୟରୁ ଉପସ୍ଥିତ ହେଲା। ଯୁଦ୍ଧଟି ଯେ କି ପ୍ରକାର ଲଦାଗଲା ସେ ବିଷୟଟିକୁ ଆମମାନେ ଜାଣୁ। ଆମମାନେ ଜାଣୁ ଯେ ହବା ଯୁଦ୍ଧରେ ପରାଜିତ ହେଲେ କାରଣ ପରମେଶ୍ୱରଙ୍କ ବଚନ ଉପରେ ନିର୍ଭରଶୀଳ ହୋଇ ରହିବା ପରିବର୍ତ୍ତେ ସେ ନିଜର ତର୍କ ଉପରେ ଅଧିକ ନିର୍ଭର କଲେ। ପରମେଶ୍ୱରଙ୍କ ବଚନରେ ନିର୍ଭର କରି ରହିବା ପରିବର୍ତ୍ତେ ସେ ଆପଣାର ସକଳ ପ୍ରକାରର ଯୁକ୍ତିତର୍କ ଉପରେ ନିର୍ଭର କଲେ। ଏହାକୁ ଯୁକ୍ତିତର୍କ ଉପରେ ଆଧାରିତ କରାଗଲା, ସେହି ହେତୁରୁ ସେ ସୁରକ୍ଷାର ବଳୟକୁ ଅତିକ୍ରମ କଲେ। ପୁଣି ଶତ୍ରୁଜଣକ ପ୍ରବଳ ହୋଇ ଭିତରକୁ ପ୍ରବେଶ କଲା, ତତ୍ପରେ ମୃତ୍ୟୁ ଭୂପୃଷ୍ଠକୁ ଆକ୍ରମଣ କଲା। ବର୍ତ୍ତମାନ ସେହି ହେତୁରୁ ଈଶ୍ୱର ନାରୀ ଉପରେ ଏହି ବଚନଟିକୁ ପୁନର୍ବାର ନିର୍ଭର କରି ରଖିବାକୁ ଆଉ ଭରସା କଲେ ନାହିଁ। ସୀମାନ୍ତବର୍ତ୍ତୀ ଇଲାକାରେ ତାହାକୁ ସୁରକ୍ଷା ଦେବାକୁ ସେ ନାରୀକୁ ଆଉ ଭରସା କଲେ ନାହିଁ, ଏହା ପୁରୁଷଙ୍କ ସହିତ ରହିଛି। ବର୍ତ୍ତମାନ ଯୁଗର ପରବର୍ତ୍ତୀ ସମୟର ପରିବର୍ତ୍ତନ କାଳରେ ଯୁଦ୍ଧଟି ପୁଣି ବିବାଦଟି ସୂତ୍ରପାତ ହେଲା। ଆଉ ଏହି ସ୍ଥାନରେ ମୁଁ ଧର୍ମଶାସ୍ତ୍ରର ଅନ୍ୟ ଏକ ପଦପର୍ବ ଉପରେ ଧ୍ୟାନ ଲଗାଇ ରହିଅଛି। ମୁଁ ଏପରି ଭରସା ରଖେ ଯେ ମୁଁ କେବଳ ଆରମ୍ଭ କରିବି, ପୁଣି ଏହି ଅଂଶଟିକୁ ପାଠ କରିବି। ଆମ୍ଭେମାନେ ପ୍ରକୃତରେ କେତେ ସମୟ ଧରି ନିର୍ଭର କରିଥାଉ, କେତେ ସମୟ ଧରି ଆପଣମାନେ ପ୍ରଚାର କରିଥାନ୍ତି, କେବଳ ଯେକୌଣସି ପ୍ରକାରେ, କେବଳ ସେତିକିଟା ସମୟ, କେବଳ 6 ଘଣ୍ଟା କାଳରୁ ଅଧିକ ସମୟ ଆଦୌ ଗ୍ରହଣ କରିବ ନାହିଁ। ପୁଣି ଆମମାନେ କରିବୁ, ଆଉ ସେହି ହେତୁରୁ ଆମମାନେ କରିବୁ। ଆହେ ମଣ୍ଡଳୀ, ମୁଁ ତାହାକୁ ଆଦୌ ଅର୍ଥ କରିନଥିଲି, ହେ ପଲ ମୁଁ ସେପରି କରିନଥିଲି। ଆପଣମାନେ ଯେଉଁମାନେ କି ବାଇବଲ ଗୁଡ଼ିକର ସହିତ ଉପସ୍ଥିତ ଅଛନ୍ତି, ଆସନ୍ତୁ ସେହି ଅଂଶରୁ ଆରମ୍ଭ କରିବା, ଆସନ୍ତୁ ଖୁବ୍ ଅଳ୍ପ ସମୟ ଧରି ପାଠ କରିବା। ମୁଁ ଏହାକୁ କେବଳ ପାଠ କରିବାକୁ ଇଚ୍ଛା କରେ ଯେପରି ଆଗକୁ ଅଗ୍ରସର କରୁ, ଆଉ ତତ୍ପରେ ଏହା ସବୁ ଆଡ଼କୁ ପରମେଶ୍ୱର ବଚନ ଅଟେ। ଆସନ୍ତୁ ସକଳ ଯୁଗର ପୁନର୍ବାର ପରିବର୍ତ୍ତନ ହେଉଥିବା ଅଂଶରୁ ଆରମ୍ଭ କରିବା, ଆଦମଙ୍କ ସମୟରୁ ଆରମ୍ଭ କରିବା, ଆଦମଙ୍କର ଯୁଗରୁ ଆରମ୍ଭ କରି ନୋହଙ୍କ ଯୁଗର ପର୍ଯ୍ୟନ୍ତ ଅଗ୍ରସର ହେବା। ଆଉ ସେହି ସମୟଟି ଉପସ୍ଥିତ ହେବା ପୂର୍ବେ କଣ ଘଟଣା ଯେ ଘଟିଥିଲା କେବଳ ତାହାରି ଉପରେ ଆସନ୍ତୁ ଧ୍ୟାନ ଦେଇ ଦେଖିବା। ଆସନ୍ତୁ ଆରମ୍ଭ କରିବା ଆଦି ପୁସ୍ତକର 6ଅଧ୍ୟାୟରୁ ଆସନ୍ତୁ ଆରମ୍ଭ କରିବା, ପୁଣି କିଛିଟା ପଦକୁ ପଢ଼ିବା। ଏହି ରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟାଜାତ ହେଲେ, ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ ସେ ସମସ୍ତ ମଧ୍ୟରୁ ବିବାହ କରିବାକୁ ଲାଗିଲେ। ଆସନ୍ତୁ ସେ ବିଷୟଟିକୁ କେବଳ ତୁଳନା କରି ଦେଖିବା। ପୁଣି ମନେ ରଖିଥାନ୍ତୁ, ଯୀଶୁ ଏପରି କହିଥିଲେ ଆଉ ନୋହଙ୍କ ସମୟରେ ଏହା ଯେ ପ୍ରକାର ଘଟିଥିଲା, ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ସେ ପ୍ରକାର ଘଟିବ। ପୁଣି ଲକ୍ଷ୍ୟ କରନ୍ତୁ, ଏହାକୁ ଅଧିକ ସୁସ୍ପଷ୍ଟ ରୂପେ ପାଠ କରିବା ଅବସରରେ ଧ୍ୟାନ ଦିଅନ୍ତୁ। ସଣ୍ଡେ ସ୍କୁଲର ଏକ ପାଠଚକ୍ର ରୂପେ ଧ୍ୟାନ ଦିଅନ୍ତୁ, କେବଳ ଗୋଟିଏ କିମ୍ବା ଦୁଇଟି ପାଇଁ ସେପରି କରନ୍ତୁ, ତତ୍ପରେ ଅଧିକ କିଛି ଧର୍ମଶାସ୍ତ୍ର ଅଂଶକୁ ଲକ୍ଷ୍ୟ କରିବା ପାଇଁ ମୁଁ ଯଥାସମ୍ଭବ ଆଗକୁ ବଢ଼ିବି। ଏପରି ହେଲା ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ଦେଖିଲେ ବର୍ତ୍ତମାନ ତାହାକୁ ଆପଣମାନେ ଲକ୍ଷ୍ୟ କଲେ କି ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣଙ୍କୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ ବର୍ତ୍ତମାନ କେତେକ ମହାନ ଜ୍ଞାନବିତ୍ ଈଶ୍ୱରବିତ୍ ଗଣ କହିପାରନ୍ତି ମୁଁ ପୃଥକ ହେବାକୁ କଦାପି ଚାହେଁ ନାହିଁ ମୁଁ ସେପରି ହୋଇ ପରିଚିତ ହେବାକୁ ଆଦୌ ଅର୍ଥ କରେ ନାହିଁ ତଥାପି ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଈଶ୍ୱର ତତ୍ତ୍ୱବିତ୍ଗଣ ଏପରି ବିଶ୍ୱାସ କରନ୍ତି ଯେ ସେହି ସବୁ ପତିତ ସ୍ୱର୍ଗଦୂତଗଣ ଯେଉଁମାନେ ଲୁସିଫରର ମିଥ୍ୟା କଥା ଦ୍ୱାରା ବିତାଡ଼ିତ ହୋଇଥିଲେ ଆପଣମାନଙ୍କ ନିମନ୍ତେ ସତ ପ୍ରବୃତ୍ତ ହୋଇ ସ୍ତ୍ରୀଗଣକୁ ଗ୍ରହଣ କରିଥିଲେ ସେମାନେ ସମସ୍ତେ ପତିତ ହୋଇଥିବା ଦୂତଗଣ ଥିଲେ ପ୍ରକୃତରେ ପରମେଶ୍ୱର ପୁତ୍ରଗଣ ଥିଲେ ଯେଉଁମାନେ କି ଅନୁଗ୍ରହରୁ ବଞ୍ଚିତ ହୋଇଥିଲେ ଭୂପୃଷ୍ଠକୁ ବିତାଡ଼ିତ ହୋଇଥିଲେ ଆପଣମାନଙ୍କୁ ଶାରୀରିକ ଢାଞ୍ଚାରେ ପରିବର୍ତ୍ତନ କରି ପକାଇଥିଲେ ପୁଣି ସ୍ତ୍ରୀଗଣକୁ ଆପଣମାନଙ୍କ ନିମନ୍ତେ ଗ୍ରହଣ କରିଥିଲେ ଏହା ହିଁ ସେମାନଙ୍କର ବିଚାର ଅଟେ ମୁଁ ତିଳେ ମାତ୍ର ସେପରି ବିଚାରକୁ ପୋଷଣ କରେ ନାହିଁ ଯେ ତାହା ଯଥାର୍ଥ ରୂପେ ବଚନ ସହିତ କୌଣସି ପ୍ରକାର ତାଳମେଳକୁ ରକ୍ଷା କରେ ଯୁକ୍ତିକୁ ପରିଚିତ କରିଥାଏ କାରଣ ସର୍ବପ୍ରଥମ କ୍ଷେତ୍ରରେ ଜଣେ ପତିତ ସ୍ୱର୍ଗଦୂତ ନିଜକୁ ଏକ ମନୁଷ୍ୟର ଢାଞ୍ଚାରେ ପରିବର୍ତ୍ତନ କରିପାରିବା ପୂର୍ବେ ତାହାକୁ ଜଣେ ସୃଷ୍ଟିକର୍ତ୍ତା ରୂପେ ପରିଚିତ କରିବାକୁ ପଡିଥାନ୍ତା ପୁଣି ଏପରି ସ୍ଥଳେ କେବଳ ଜଣେ ମାତ୍ର ସୃଷ୍ଟିକର୍ତ୍ତା ଅଛନ୍ତି ଆଉ ସେହି ଜଣଙ୍କ ପରମେଶ୍ୱର ହିଁ ଅଟନ୍ତି ସୁତରାଂ ତାହା ଏହାକୁ ଅଯୌକ୍ତିକ ରୂପେ ପ୍ରମାଣିତ କରିଦେଇପାରିବ ଅନ୍ୟ ଏକ ବିଷୟ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ଗ୍ରହଣ କଲେ ଆଉ ଆପଣମାନେ ଜାଣନ୍ତି କି ବାଇବଲ ସ୍ୱର୍ଗଦୂତମାନଙ୍କଠାରେ ସ୍ତ୍ରୀ ପୁରୁଷ ଭେଦ ସୂଚକ ଚିହ୍ନ ଲିଙ୍ଗର ବିଷୟକୁ ବର୍ଣ୍ଣନା କରେ ନାହିଁ ବୋଲି ବୁଝନ୍ତି ତ ସ୍ୱର୍ଗଦୂତମାନଙ୍କଠାରେ ଲିଙ୍ଗର କୌଣସି ପ୍ରକାର ସୂଚନା ନାହିଁ ପୁଣି କୌଣସି କ୍ଷେତ୍ରରେ ଜଣେ ନାରୀ ଜାତୀୟ ସ୍ୱର୍ଗଦୂତ ଯେ ଅଛନ୍ତି କେପରି ଧରଣ ଯୁକ୍ତିକୁ ବାଇବଲର କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ ଯେହେତୁ ଜଣେ ନାରୀ ସେ ଏକ ପୁରୁଷଙ୍କ ଉପଜାତ ଅଟେ ପ୍ରାରମ୍ଭିକ ସମୟରେ ଆଦମ ଯେପରି ପୁରୁଷ ଓ ସ୍ତ୍ରୀ ଉଭୟ ଜାତିର ଥିଲେ ସେ ଆଦମ ଓ ହବା ଉଭୟଟି ଥିଲେ ତେଣୁ ଏହା ପ୍ରତ୍ୟେକ କ୍ଷେତ୍ରରେ ସମାନ ଧରଣର ବିଷୟ ହୋଇଥାନ୍ତା ବୁଝନ୍ତି ତ ସେ ତ ଆଦମଙ୍କର ପାର୍ଶ୍ୱରୁ ଗୃହୀତ ହୋଇଥିଲେ ତେଣୁ ସେମାନଙ୍କ ସକଳ ଯୁକ୍ତିତର୍କକୁ ଏହା ଅନୁପଯୁକ୍ତ ବୋଲି ସୂଚିତ କରାଏ ଯେ ଏହା ପତିତ ସ୍ୱର୍ଗଦୂତଗଣ ଯେ ଥିଲେ ସେ ବିଷୟକୁ ଅସଙ୍ଗତ ବୋଲି ପରିଚିତ କରାଏ ତଥାପି ଆପଣମାନେ ଯଦି ମୋତେ କ୍ଷମା କରିବେ ତେବେ ମୁଁ ଯେ ଏହାର ସବୁକିଛି ରହସ୍ୟକୁ ଜାଣେ ଏପରି ବିଚାର କରି ମୁଁ ଯେ କିଛିଟା ଭିନ୍ନ ଧର ଉଦ୍ୟମ କରୁନାହିଁ ମାତ୍ର ମୋର ବିଚାରକୁ କେବଳ ପ୍ରଦାନ କରୁଛି ଯାହାକି ଏହା ରୂପରେ ରହିଅଛି ମୁଁ ବିଚାର ରଖେ ଏହି ଈଶ୍ୱରଙ୍କ ପୁତ୍ରଗଣ ସେଥଙ୍କର ପୁତ୍ରଗଣ ଥିଲେ ଏମାନେ କୈନଙ୍କର ଔରସଜାତ କନ୍ୟାଗଣଙ୍କୁ ଦେଖିଲେ ସେମାନେ କୈନଙ୍କର କନ୍ୟାଗଣ ଥିଲେ ପୁଣି ସେମାନେ ଯେ ଅପରୂପା ସୁନ୍ଦରୀ ଥିଲେ ଏହାକୁ ଦେଖିଲେ କାରଣ ସେଥଙ୍କର ସନ୍ତାନଗଣ ପୁତ୍ରଗଣ ଏମାନେ ଆଦମଙ୍କର ପୁତ୍ରଗଣ ଥିଲେ ଯିଏକି ପରମେଶ୍ୱରଙ୍କ ପୁତ୍ର ଥିଲେ ମାତ୍ର ପୁତ୍ରଟି କୈନଙ୍କର କନ୍ୟାଗଣ ଏମାନେ ଥିଲେ ଯିଏକି ଶୈତାନ ପୁତ୍ର ଥିଲେ ବର୍ତ୍ତମାନ ଆପଣମାନେ ଧ୍ୟାନ ଦିଅନ୍ତୁ ସେମାନେ ଲକ୍ଷ୍ୟ କରିଥିଲେ ଠିକ ଶେଷ ସମୟରେ ଏହି ମହାପ୍ରାବଣର ସର୍ବନାଶର ପୂର୍ବେ କୈନଙ୍କ ଔରସଜାତ ଏହି କନ୍ୟାଗଣ ଅପରୂପ ସୁନ୍ଦରୀ ଥିଲେ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟୀ ଥିଲେ ଆପଣମାନେ ଏହାକୁ ଧରିପାରନ୍ତି କି ଆଉ ଯୀଶୁ କହିଥିଲେ ଏହା ନୋହଙ୍କ ସମୟରେ ଯେପରି ଘଟିଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ତାହା ଠିକ ସେହିପରି ଧରଣ ହେବ ନାରୀଗଣ ଖୁବ୍ ଆକର୍ଷଣୀୟ ରୂପବତୀ ହେବେ କିପରି ଧରଣର ନାରୀଗଣ ହେବେ କିରାନୀୟ ନାରୀଗଣଙ୍କ ପରି ଧ୍ୟାନ ଦିଅନ୍ତୁ ପରମେଶ୍ୱରଙ୍କ ସନ୍ତାନଗଣଙ୍କୁ ଗ୍ରହଣ କରୁଅଛନ୍ତି ବୁଝନ୍ତି ତ ପରମେଶ୍ୱରଙ୍କ ପୁତ୍ରଗଣ କିରାନୀୟ ନାରୀଗଣଙ୍କୁ ଗ୍ରହଣ କରୁଅଛନ୍ତି ବିଗତ 50 ବର୍ଷ ଧରି ସ୍ତ୍ରୀମାନଙ୍କର ସୁନ୍ଦରତା ବହୁଳ ପରିମାଣରେ ବୃଦ୍ଧି ପାଇଅଛି 50 ବର୍ଷ ତଳର ଏକ ଆଲୋକଚିତ୍ରକୁ ଉଠାଇ ଆଣି ଯଦି ଦେଖାଯାଏ ଯେ ଏକ ରୂପବତୀ ସ୍ତ୍ରୀ କି ପ୍ରକାର ଧରଣର ହୋଇ ଦେଖିବାକୁ ମିଳୁଥିଲା ତେବେ ଧାରଣାଟି ସୁସ୍ପଷ୍ଟ ହୋଇଯିବ କିଛିଦିନ ପୂର୍ବେ ମୁଁ ଯୁଦ୍ଧ ସମୟର ଇତିହାସକୁ ଅନୁଧ୍ୟାନ କରୁଥିଲି ଆଉ ପର୍ଲ ହ୍ୱାଇଟ୍କୁ ପ୍ରାୟ 100 ବର୍ଷ ତଳେ ତାଙ୍କର ପ୍ରେମିକା ସ୍କଟ୍ ଜାକ୍ସନ୍ କିପରି ଭାବେ ଚାକୁରେ ପ୍ରହାର କରି ମାରି ପକାଇଥିଲା ପୁଣି ସ୍ତ୍ରୀଙ୍କର କିପରି ଦେଖାଯାଉଥିଲେ। ଏତେବେଳେ ସୁଦ୍ଧା ପଚାଶରୁ ଏକଶତ ବର୍ଷ ତଳର ମେରି ବନାୱେଲି ପୁଣି ରୂପବତୀ ବୋଲି ପରିଚିତ ଥିବା ଏକାଧିକ ସ୍ତ୍ରୀମାନଙ୍କ ତୁଳନା ଏମାନଙ୍କ ସହିତ କରାଯାଉ। ବର୍ତ୍ତମାନ ସମୟର ରୂପବତୀ ସ୍ତ୍ରୀଗଣଙ୍କ ସହିତ କରାଯାଉ। ଏମାନଙ୍କ ତୁଳନାରେ ସେତେବେଳେ ରୂପବତୀ ନାରୀଗଣ କନ୍ୟାଗଣ ଅଟନ୍ତି, ନିଶ୍ଚିତ ରୂପେ କିଛି ହେଲେ ନୁହନ୍ତି। ସେମାନେ ତ ସୁସ୍ଥ ସବଳା ମୋଟା ମୋଟା ନାରୀଗଣ ଥିଲେ। ସ୍ତ୍ରୀଗଣ କୋମଳ, ସ୍ତ୍ରୀ ସ୍ୱଭାବ ଅଧିକ ସୁନ୍ଦରୀ, ପୁଣି ଏହିପରି ଧରଣର ଅନେକ କିଛି ଅବସ୍ଥାରେ ଉପନୀତ ହୋଇସାରିଛନ୍ତି। ଏହା ପୁଣି କିପରି ଧରଣର ବିଷୟ ଅଟେ, ସେମାନେ ଅଧିକ ଆକର୍ଷଣୀୟ ପୋଷାକ ପତ୍ରରେ ଆପଣମାନଙ୍କୁ ସଜାଇଥାନ୍ତି। ଯେତେବେଳେ କି ସ୍ତ୍ରୀଗଣ ପୂର୍ବେ ଦୀର୍ଘ ବସ୍ତ୍ରଗୁଡ଼ିକୁ ପୁଣି ଲମ୍ବା ହାତର ବସ୍ତ୍ରଗୁଡ଼ିକୁ ପୁଣି ଲମ୍ବା ସ୍କର୍ଟ ଗୁଡ଼ାକୁ ପିନ୍ଧୁଥିଲେ ଆଉ ଆପଣା ଶରୀରକୁ ଲୁଚାଇ ରଖୁଥିଲେ, ଯେହେତୁ ଜଣେ ପୁରୁଷ ଯେ ସେମାନଙ୍କ ଆଡ଼କୁ ଆକର୍ଷିତ ହେଉ ସେ କଥା ସେମାନେ ପସନ୍ଦ କରୁନଥିଲେ। ସେମାନେ ତ କେବଳ ଜଣେ ମାତ୍ର ପୁରୁଷ ପାଇଁ ଜୀବନଯାପନ କରୁଥିଲେ, ଯିଏକି ତାଙ୍କୁ ନିଜର ପତ୍ନୀର ମାନ୍ୟତା ଦେଇ ଗ୍ରହଣ କରୁଥିଲେ। ଆଜିକାଲି ସ୍ତ୍ରୀଗଣ ଅଧିକ ବସ୍ତ୍ର ପିନ୍ଧୁଛନ୍ତି, ପୁଣି ଅନୈତିକତା ଏତେ ପ୍ରବଳ ରୂପେ ପୁଣି ଏପରି ଭୟାନକ ରୂପେ ରହିଛି ଯେ ସେହିସବୁ ମାନବୀୟ ବିଚାର ଶକ୍ତିର ବାହାରେ ରହିଅଛି। ସେଦିନ ମୁଁ କେତେକ ବିଶ୍ଳେଷଣକୁ ଯେତେବେଳେ ପାଠ କଲି, ଚିକାଗୋର ସମ୍ବନ୍ଧରେ ପାଠ କଲି, ଏହା ପ୍ରକୃତରେ କେତେ ଆଶ୍ଚର୍ଯ୍ୟଜନକ ବିଷୟ ଥିଲା। ମୁଁ ସେହି ସ୍ଥାନରେ ଯେତେବେଳେ ଥିଲି ସେତିକି ବେଳେ ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍, ବର୍ମିଂହାମ୍ ପୁଣି ଏକାଧିକ ବଡ଼ ଆଉ ପ୍ରଖ୍ୟାତ ସ୍ଥଳଗୁଡ଼ିକ ଏପରି ଭାବେ ଏକ ସଙ୍ଗେ ମିଳିତ ହୋଇଯାଇଛନ୍ତି ଯେ ଏମାନେ ଏକ ସାମାଜିକ କ୍ଲବ ପ୍ରସ୍ତୁତ କରିଛନ୍ତି, ଯେପରିକି ଗୋଟିଏ ପରିବାର ପୁଣି ସେମାନଙ୍କ ପଡ଼ୋଶୀ ଅନ୍ୟାନ୍ୟ ପରିବାର ଗୁଡ଼ିକ ଏହି କ୍ଲବର ସଦସ୍ୟ ହୋଇ ସାରିଛନ୍ତି। ପୁଣି ସେମାନେ ଏକ ନିଶ୍ଚିତ ସମ୍ମେଳନ ସ୍ଥାନକୁ ଲାଭ କରିଛନ୍ତି ଆଉ ସେଠାକୁ ଯିବା ସମୟରେ ନିଜ ନିଜର ଚାବିଗୁଚ୍ଛାକୁ ସେମାନେ ନେଉଛନ୍ତି, ସେଗୁଡ଼ାକୁ ଏକ ଟୋପି ଭିତରେ ପକାଉଛନ୍ତି। ତତ୍ପରେ କେହି ଜଣେ ସ୍ତ୍ରୀ ଲୋକ ସେଠାକୁ ଯାଉଛନ୍ତି, ପୁଣି ସେ ଚାବିଗୁଡ଼ିକୁ ନିଜ ପାଖକୁ ନେଇଯାଉଛନ୍ତି ଆଉ ସେହି ବ୍ୟକ୍ତି ଜଣକ ଉକ୍ତ ସ୍ତ୍ରୀ ଲୋକଙ୍କର ପତି ସେତେବେଳେ ପର୍ଯ୍ୟନ୍ତ ହୋଇଯାଉଛନ୍ତି ଯେତେବେଳେ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ଆଉଥରେ ଭେଟୁନାହାନ୍ତି। ଏହା ଆମମାନଙ୍କ ଆମେରିକୀୟ ସ୍ତ୍ରୀଗଣ ଅଟନ୍ତି। ଆପଣମାନେ ଲକ୍ଷ୍ୟ କରନ୍ତୁ, ଏ ବିଷୟଟି ସେହି କଥାଟିକୁ ପ୍ରଦର୍ଶନ କରାଉଛି ଯେ ପଛରେ ଏହାର ଆରମ୍ଭ ସ୍ତ୍ରୀମାନଙ୍କ ଦ୍ୱାରା କାମନା ବାସନା ଦ୍ୱାରା ହୋଇଥିଲା, ପୁଣି ଏହି ଯୁଗାନ୍ତ ସମୟରେ ଏହାର ଶେଷ ଠିକ୍ ସେହିପରି ଧରଣ ହେବ। ଏହା ବର୍ତ୍ତମାନ ସେପରି ପରମେଶ୍ୱର ଏହାକୁ ଜଣେ ଉତ୍ତମ ପୁଣି ନୀତିବାନ ସ୍ତ୍ରୀ ପାଇଁ କଦାପି ଆଶିଷିତ କରିନଥିଲେ। ଆପଣମାନେ ଯିଶା ପୁସ୍ତକରେ ଏ ବିଷୟଟିକୁ ପାଠ କରନ୍ତୁ, ଯେତେବେଳେ ସେ ଏପରି କହିଥିଲେ ଯୁଗାନ୍ତ ସମୟର ଲୋକମାନଙ୍କ ନିମନ୍ତେ କହିଥିଲେ, ଯେଉଁମାନେ କି ସେତେବେଳେ ବଞ୍ଚିତ ହୋଇ ରହିଥିବେ, ସିଓନର କନ୍ୟାଗଣ ପୃଥିବୀର ଏହିସବୁ ଘୃଣିତ ବସ୍ତୁରୁ ସୁରକ୍ଷିତ ଥାଇ ନିସ୍ତାରପ୍ରାପ୍ତ ଅବସ୍ଥାରେ ରହିଥିବେ। ପୁଣି ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟର କନ୍ୟାଗଣକୁ ଦେଖିଲେ ଯେ ସେମାନେ ଅତ୍ୟନ୍ତ ରୂପବତୀ ଅଟନ୍ତି, ପୁଣି ସେମାନଙ୍କୁ ସ୍ତ୍ରୀଗଣ ରୂପେ ଗ୍ରହଣ କଲେ, ସେ ସମସ୍ତଙ୍କୁ ଯେଉଁମାନେ ସେମାନେ ପସନ୍ଦ କଲେ ସେମାନଙ୍କୁ ଭାର୍ଯ୍ୟ ରୂପେ ଗ୍ରହଣ କଲେ। ଏଣୁ ଯୁଗାନ୍ତ ସମୟର ଏହା ଏକ ସର୍ବଶ୍ରେଷ୍ଠ ଚିହ୍ନ ଅଟେ। ଆସନ୍ତୁ ଆମମାନେ ଅନ୍ୟ ପଦକୁ ଏତେବେଳେ ପାଠ କରିବା, ତେବେ ସଦାପ୍ରଭୁ କହିଲେ ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବେ ନାହିଁ। ଏହା ଘଟିତ ହେବାର ତୁରନ୍ତ ବାଦ ବିବାହ ସମାପନ୍ନ ହେଲା। ଲୋକ ସେ କଥାକୁ ଆମମାନଙ୍କୁ କହନ୍ତି, ମୁଁ ତାହାକୁ ଏହି ସ୍ଥାନରେ ଲେଖି ରଖିଅଛି, ତାହା ଯେ ଲୋକ ସାତ ଅଧ୍ୟାୟର ସତେଇଶ ପଦଟି କହିଥାଏ ଏପରି ମୁଁ ବିଚାର କରେ, କିପରି କିମ୍ବା ଲୋକ ସତର ଅଧ୍ୟାୟ ସତେଇଶ ପଦଟି ଏପରି କହିଥିଲା କିପରି ଭାବେ ତାହା ଘଟିଥିଲା। ନୋହଙ୍କର ଦିନମାନଙ୍କରେ ସେମାନେ ବିବାହ କରିବା ଓ ବିବାହ ହେବାରେ ପ୍ରବୃତ୍ତ ହେଥିଲେ, ଏହା କିପରି ଧରଣ ଥିଲା ସେ କଥାକୁ ଧ୍ୟାନ ଦିଅନ୍ତୁ କି ସେହି ସମାନ ଧରଣ ଅବସ୍ଥାଟି। ପୁରୁଷଗଣ ଆକର୍ଷଣତାର ଆଡ଼କୁ ନଜର ପକାଇ ଦେଖିଲେ ପରମେଶ୍ୱରଙ୍କ ପୁତ୍ରଗଣଙ୍କୁ, ଯେମାନଙ୍କୁ କି ଦୁର୍ଗଟିକୁ ସୁରକ୍ଷାଦାନ କରିବାକୁ ହିଁ ଥିଲା, ସେମାନେ ମନୁଷ୍ୟମାନଙ୍କ କନ୍ୟାମାନଙ୍କ ଉପରେ ନଜର ପକାଇଲେ। ସେମାନେ ଯେ କିପରି ଭାବେ ଆକର୍ଷଣୀୟ ଥିଲେ, ସୁନ୍ଦରୀ ଥିଲେ, ସେଥିପ୍ରତି ନଜର ପକାଇ ଦେଖିଲେ। ପୁଣି ସେମାନେ ଏମାନଙ୍କୁ ପତ୍ନୀଙ୍କ ରୂପେ ଗ୍ରହଣ କଲେ ଆଉ ସେମାନେ ବିବାହ କଲେ, ପୁଣି ବିବାହ ଦେବାର ଲାଗିଲେ। ସମାନ ଧରଣର ଆଚରଣଟିକୁ ସେମାନେ ଏତେବେଳେ ସୁଦ୍ଧା କାର୍ଯ୍ୟକାରୀ କରୁଛନ୍ତି, ବୁଝନ୍ତି ତ। ତହିଁରେ ସଦାପ୍ରଭୁ କହିଲେ ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବେ ନାହିଁ, ଯଦି ସେମାନଙ୍କ ବିପଦ ଗମନରେ ସେମାନେ ମାଂସ ମାତ୍ର, ଏଣୁ ସେମାନଙ୍କ ବୟସ 120 ବର୍ଷ ହେବ।
ଆଉ
ସେହି ସମୟରେ ପୃଥିବୀରେ ମହାବୀରଗଣ ଥିଲେ, ପୁଣି ତହିଁ ଉତ୍ତରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନ ଜାତ ହେଲେ। ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ। ଧ୍ୟାନ ଦିଅନ୍ତୁ, ସେହି ଚତୁର ସୁଶିକ୍ଷିତ କିଣାନିଆ ନାରୀମାନଙ୍କୁ ଲକ୍ଷ୍ୟ କରନ୍ତୁ, ଯେଉଁମାନେ କୈନଙ୍କର ବଂଶଧରରୁ ଥିଲେ। ସେହିମାନେ ଏହି ବିନମ୍ର ସ୍ୱଭାବର କୃଷକ ଶ୍ରେଣୀୟ ପୁତ୍ରଗଣଙ୍କୁ, ଯେଉଁମାନେ ସେଥଙ୍କର ବଂଶଧରରୁ ଥିଲେ, ସେହିମାନଙ୍କୁ ବିବାହ କରିଥିଲେ। ଆଉ ସେହି ଅବସ୍ଥାରୁ ମହାବୀରଗଣ ଉତ୍ପନ୍ନ ହେଲେ। ପୁଣି ଏମାନେ ଖୁବ୍ ପ୍ରଭାବଶାଳୀ ବ୍ୟକ୍ତିଗଣ ଥିଲେ। ଆମମାନେ ଏପ୍ରକାର ହାସଲ କରିଥାଉ ଯେ ସେମାନେ ସୁପ୍ରସିଦ୍ଧ ବୈଜ୍ଞାନିକଗଣ ଥିଲେ, ପୁଣି କୁଶଳୀ କାଷ୍ଠକାରୀଗଣ ଥିଲେ, ସୁବିଖ୍ୟାତ ଚତୁର ସୁଶିକ୍ଷିତ ପ୍ରଜାଗଣ ଥିଲେ, ପୁଣି ସେମାନେ ଖୁବ୍ ବିତ୍ତଶାଳୀ ଥିଲେ, ପ୍ରଚୁର ସମ୍ପଦର ଅଧିକାରୀ ଥିଲେ। ତତ୍ପରେ ସେମାନେ ଏପରି ଏକ ସୁନାମଧନ୍ୟ ବୈଜ୍ଞାନିକ ଯୁଗରେ ବାସ କରି ରହିଥିଲେ ଯେ ପରିଶେଷରେ ସେମାନେ ପିରାମିଡ୍ ଗୁଡ଼ିକର ନିର୍ମାଣ କରିଥିଲେ, ଯେଉଁଗୁଡ଼ାକୁ ଆମମାନେ ଆଜିକାଲି ନିର୍ମାଣ କରିପାରିନଥାଉ। ସେମାନେ ବିରାଟ ସ୍ତୂପ ଗୁଡ଼ାକୁ, ପୁଣି ଏକାଧିକ ଖୋଦିତ ଲିପି ଗୁଡ଼ିକୁ ଖନନ କରିଥିଲେ, ଯେଉଁଗୁଡ଼ାକୁ ଆମମାନେ ପ୍ରସ୍ତର ଦେହରେ ଅଙ୍କିତ ହୋଇ ରହିଥିବାର ଦେଖୁ। ସମୟର ଏହି ଆବର୍ତ୍ତନ ସମୟରେ ଆମମାନେ ଆଜିକାଲି ସେଗୁଡ଼ାକୁ ପ୍ରସ୍ତୁତ କରିପାରୁନା, ଯେହେତୁ ସେହି କାଳ ଲୋକମାନେ ଆପଣମାନଙ୍କର ଜ୍ଞାନ ବୁଦ୍ଧି ଉପରେ ନିର୍ଭର କରି ରହିଥିଲେ। ପୁଣି ବୈଜ୍ଞାନିକ ଗଣ ଆଉ ଚତୁର ଗଣ ପୁଣି ପ୍ରଭାବଶାଳୀ ବ୍ୟକ୍ତିଗଣ ରୂପେ ପରିଚିତ ଥିଲେ। ମାତ୍ର ପରମେଶ୍ୱରଙ୍କ ପୁତ୍ରଗଣ, ଯେଉଁମାନେ ବିନମ୍ର ହୋଇ ବାସ କରି ରହିଲେ, ସେପରି ଧରଣର ସକଳ ପ୍ରକାରର କୁକର୍ମରୁ ଦୂରେଇ ରହିଲେ, ପୁଣି ଈଶ୍ୱରଙ୍କ ଉପରେ ନିର୍ଭର କରି ରହିଲେ, ଏକଥାକୁ ଯାଉଥିବା ଯୋଗୁଁ ଯେ ସେମାନେ ଶେଷରେ ପ୍ରବଳ ବିଷୟର ଅଧିକାରୀ ହେବାକୁ ଯାଉଛନ୍ତି। ବୁଝନ୍ତି ତ? ସୁତରାଂ ବର୍ତ୍ତମାନ ସମୟ ଲୋକଗୁଡାକ କହନ୍ତି, ଆମମାନେ ଖୁବ୍ ଚତୁର ଅଟୁ। ସେମାନେ ସକଳ ପ୍ରକାରର ବସ୍ତୁକୁ ଲାଭ କରିଛନ୍ତି, ଆମେ ସକଳ ପ୍ରକାରର କର୍ମକୁ କରିଥାଉ। ଆମମାନେ ପୂର୍ବେ ଯେତିକି ଚତୁର ଥିଲୁ, ଆମମାନେ ତହିଁରୁ ଅଧିକ ଚତୁର ଅଟୁ। ତତ୍ପରେ ଆମମାନେ ପୂର୍ବେ ଥିବାଠାରୁ ଆହୁରି ଅଧିକ ରୂପେ ପରମେଶ୍ୱରଙ୍କ ସାନ୍ନିଧ୍ୟରୁ ଦୂରେଇ ଗଲୁ। ବୁଝନ୍ତି ତ? ଆପଣମାନେ ସ୍ୱୟଂକୁ ଆହୁରି ଦୂରରୁ ଦୂରକୁ ଟାଣି ନେଇ ଯାଉଛନ୍ତି। ଯଥୋଚିତ ବିଷୟ ତଳକୁ ତଳ କରି ପାଠ କରିବା ନିମନ୍ତେ ମୁଁ ଅଧିକ ସମୟ ଆଉ ନେବି ନାହିଁ। କେତେବେଳେ କେମିତି ଆପଣମାନେ ଯେତେବେଳେ ସୁଯୋଗ ଟିକେ ପାଆନ୍ତି, ଆପଣମାନେ ଏହାକୁ ପାଠ କରି ନିଅନ୍ତୁ। ଆଦି ପୁସ୍ତକ ଷଷ୍ଠ ଅଧ୍ୟାୟ ପଢ଼ନ୍ତୁ। ଏହିସବୁ ଘଟଣା ଯେ କି ପ୍ରକାର ଘଟିଲା, ସେ ଘଟଣା ବିଷୟକୁ ପାଠ କରନ୍ତୁ। କେବଳ ଛୋଟ ଟିପ୍ପଣୀଟିଏ ମୁଁ ତାହାକୁ ପାଠ କରିବି ବୋଲି ଚିନ୍ତା କରିଥିଲି, ତାହା ଯଦି ଏହି କାଗଜ ଉପରେ ଲେଖା ହୋଇଥାନ୍ତା ତେବେ ତାହାକୁ ପାଠ କରିଥାନ୍ତି। ଏହି ଯୁଗର ସହିତ ନୋହଙ୍କ ସମୟରେ କେତେ ତାଳମେଳ ଥିଲା, ସେ କଥାଟିକୁ ଆପଣମାନଙ୍କୁ ଦେଖାଇବା ନିମନ୍ତେ କେବଳ ଦୁଇଟିଟା କିମ୍ବା ଗୋଟିଏ ପଦକୁ ଦେଖାଇଥାନ୍ତି। ଆଉ ଆମମାନେ ଲକ୍ଷ୍ୟ କରୁ ଯେ ଲୋକମାନେ ବିବାହ କରୁଥିଲେ, ପୁଣି ବିବାହ ଦେଉଥିଲେ। ଆମମାନେ କନ୍ୟାମାନଙ୍କର ରୂପବତୀ ଘରଙ୍କ ଉପରେ ଧ୍ୟାନ ଦେଉ, ସେମାନେ ନିଜ ନିଜର ବସ୍ତ୍ରଗୁଡ଼ିକୁ ଖୋଲି ବିବସ୍ତ କରି ପକାଉଥିଲେ, ପୁଣି ପରମେଶ୍ୱରଙ୍କ ସନ୍ତାନଙ୍କ ପ୍ରତି ଆକର୍ଷଣୀୟ ହୋଇ ପ୍ରସ୍ତୁତ ହେବା ନିମନ୍ତେ ସେମାନେ ତଦ୍ରୁପ ଆଚରଣକୁ ପ୍ରସ୍ତୁତ କରିଥିଲେ। ପୁଣି ସମାଚାରର ଏହି ଅଂଶଟିକୁ କେବଳ ନାରୀମାନଙ୍କ ଉପରେ ଆଧାରିତ କରୁନାହିଁ, ଏହି ସ୍ଥାନରେ ମହିଳାଗଣଙ୍କୁ କିପରି ସ୍ଥଳେ ହାସଲ କରିଥିବାରୁ ମୁଁ ଧନ୍ୟବାଦୀ ଅଟେ। ଯେଉଁମାନେ କି ଭଦ୍ରା ନାରୀଗଣ, ଯୁବତୀ କନ୍ୟାଗଣ ଅଟନ୍ତି, ଯେଉଁମାନେ କି ସୁଚରିତ୍ରା ପୁଣି ସମ୍ମାନୀୟ ଅଟନ୍ତି, ଯେଉଁମାନେ ଏପ୍ରକାର ଆଚରଣକୁ କରନ୍ତି ନାହିଁ। ଆଉ ହାରାହାରି ସଂଖ୍ୟକ ନାରୀଗଣ ଆଜିକାଲି ଡିମ୍ବୁରୀ ପତ୍ର ଗୁଡ଼ିକରେ ଆଚ୍ଛାଦିତ ଅଟନ୍ତି, ଯେପରିକି ହବା ଘୋଡ଼ାଇ ହୋଇଥିଲେ। ପୁଣି ଡିମ୍ବୁରୀ ପତ୍ର ଘାଗରା, ତାହା ତ ମନୁଷ୍ୟକୃତ ଏକ ପଦ୍ଧତି ଥିଲା। ଅଧିକ ବସ୍ତ୍ର ସବୁ, ଧୂମ୍ରପାନ, ଅଧାକଟା କେଶ, ଆକର୍ଷଣୀୟ ଆଦି ମନୁଷ୍ୟ ସୃଷ୍ଟ ଥିଲା। ସେମାନେ ଏହାକୁ କେଉଁ କାରଣରୁ କରନ୍ତି, କଣ ସେମାନଙ୍କ ସ୍ୱାମୀମାନଙ୍କ ନିକଟରେ ଆକର୍ଷଣ ହୋଇ ନିଜକୁ ପ୍ରସ୍ତୁତ କରିବାକୁ ଯଦି ସେମାନେ ତଦ୍ରୂପ କରନ୍ତି, ତେବେ ତ ସେ କ୍ଷେତ୍ରରେ ସେ ଜଣକ ପରମେଶ୍ୱରଙ୍କ ପୁତ୍ର ନୁହନ୍ତି, ସେ ଜଣକ କୈନର ପୁତ୍ର ଅଟେ। ପୁଣି ସେ ଯଦି ଈଶ୍ୱରଙ୍କ ପୁତ୍ର ଅଟନ୍ତି, ତେବେ ତ ସେ ଆପଣଙ୍କୁ କହିବେ ନିଜର ମୁଖକୁ ପ୍ରଥମେ ଧୋଇ ପରିଷ୍କାର କରି ପକାଅ, ପୁଣି ବସ୍ତ୍ରଗୁଡ଼ାକୁ ପିନ୍ଧି ପକାଅ। ବୁଝନ୍ତି ତ? ଉତ୍ତମ କଥା ଅଟେ। ପୁଣି ପରମେଶ୍ୱର ଏହି ସମୟରେ ଆପଣଙ୍କ ବଚନକୁ ପୁନର୍ବାର ପ୍ରେରଣ କରିବାକୁ ନିଜର ସନ୍ତାନ ନିକଟକୁ ପ୍ରେରଣ କରିବାକୁ ମନସ୍ଥ କଲେ, ଆଉ ସେ ଜଣେ ଭାବନୀଙ୍କୁ ନିରୂପଣ କଲେ। ପୁଣି ପ୍ରଭୁଙ୍କର ବଚନ ଭାବନୀଙ୍କୁ ପ୍ରେରିତ ହେଲା। ତତ୍ପରେ ନୋହ, ପୁଣି ହନୋକ, କିପରି ଚମତ୍କାର ଜନକ ଏକ ନମୁନା। ଆଉ କେହି ଜଣେ ବ୍ୟକ୍ତି ବହୁତ ଲୋକମାନେ କରନ୍ତି, ମୁଁ ତ ନିଜର ପକାଏ, ସେଗୁଡ଼ିକ ମଧ୍ୟରୁ କେତେକ ପ୍ରଶ୍ନ ଉପରେ ମୁଁ ଧ୍ୟାନ ଦେଇଥିଲି, ଯାହାର ଉତ୍ତର ମୁଁ ଦେଇପାରିନଥିଲି। ସେମାନେ ସେହି ପ୍ରଶ୍ନ ଗୁଡ଼ିକ ପଚାରିଥିଲେ, କହିଥିଲେ, ଭାଇ ବ୍ରାହ୍ମ, ମୁଁ ଆପଣଙ୍କ ସହିତ ଅସହମତି ପ୍ରକାଶ କରେ। କେହି ଜଣେ ବହୁମୂଲ୍ୟ ଭାଇ ଯିଏକି କେତେକ ଅତ୍ୟୁତ୍ତମ ପ୍ରବନ୍ଧ ଗୁଡ଼ିକୁ ଲେଖିଥିଲେ, ଯାହାପରେ ମୁଁ ବର୍ତ୍ତମାନ ଆଲୋକପାତ କରିବାକୁ ଯାଉଅଛି। ଭାଇ, ସେ ବ୍ୟକ୍ତିଙ୍କ ନାମଟି କ'ଣ? ଯେତେବେଳେ ସେହି ସ୍ଥାନରେ ଆମମାନେ ପ୍ରଚାର କରିବା ଉଦ୍ଦେଶ୍ୟରେ ଯାଉଅଛୁ, ଏଠା ସ୍ଥିତ ସେହି ପରବର୍ତ୍ତୀ ଉପାସନା ଗୁଡ଼ିକ ସାଉଥ ପାଇନ୍ରେ କିମ୍ବା ଦକ୍ଷିଣାଞ୍ଚଳ ପାଇନ୍ରେ ହେବାକୁ ଯାଉଅଛି। ପାର୍କର ଥୋମାସ ପାର୍କର ସେ କହିଥିଲେ, ସେପରି ସ୍ଥଳେ କେବଳ ଗୋଟିଏ ମାତ୍ର ବିଷୟ ଅଛି ଯେଉଁଥିପାଇଁ ମୋତେ ଭାଇ ବ୍ରାହ୍ମଙ୍କ ସହିତ ସହମତି ପ୍ରକାଶ କରିବାକୁ ହିଁ ଅସହମତି ପ୍ରକାଶ କରିବାକୁ ହିଁ ଅଛି। କହିଥିଲେ ସେପରି ବିଶ୍ୱାସ କରନ୍ତି ଯେ ମଣ୍ଡଳୀ ମହାକାଶ ମଧ୍ୟ ଦେଇ ଆଦୌ ଗତି କରିବ ନାହିଁ। କହିଥିଲେ ମୁଁ ବିଶ୍ୱାସ କରେ ଯେ ପରିଷ୍କୃତ ହେବା ନିମନ୍ତେ ମଣ୍ଡଳୀଟି ମହାକାଶରେ ମଧ୍ୟ ଦେଇ ଗମନ କରିଥାଏ। ତେବେ ଯୀଶୁଙ୍କର ରକ୍ତର ପ୍ରତି କ'ଣ ସମ୍ମାନ ରହିଲା? ବୁଝନ୍ତି ତ, ସେପରି ସ୍ଥଳେ କୌଣସି ଗୋଟିଏ ଦୃଷ୍ଟାନ୍ତରେ କିମ୍ବା କୌଣସି ଗୋଟିଏ ମାତ୍ର ବାକ୍ୟରେ ଏପରି ନିର୍ଦ୍ଦେଶ ଏପ୍ରକାର ଉକ୍ତିଟିଏ ଆଦୌ ସ୍ଥାନ ପାଏ ନାହିଁ ଯେ ମଣ୍ଡଳୀ ମହାସଙ୍କର କାଳ ମଧ୍ୟ ଦେଇ ଗମନ କରିଥାଏ ବୋଲି। ଯେଉଁମାନଙ୍କ ମୁଣ୍ଡର କେଶ ଗଞ୍ଜା ନୁହେଁ, ସେମାନଙ୍କ ମୁଣ୍ଡ ଉପରେ ସେମାନେ ସେହି ପଙ୍ଖାଟିକୁ ଚଳାଇ ଦେଇପାରନ୍ତି, ସେମାନେ ଯଥାଶୀଘ୍ର ସର୍ଦ୍ଦି ଆକ୍ରାନ୍ତ ହୁଅନ୍ତି ନାହିଁ। ଏପରି କୌଣସି ଯୁକ୍ତିର ସ୍ଥାନ ଆଦୌ ନାହିଁ ଯେ ମଣ୍ଡଳୀଟି ମହାକାଶର ସମୟ ମଧ୍ୟରେ ଗତି କରିବ ବୋଲି, କାରଣ ଖ୍ରୀଷ୍ଟଙ୍କ ରକ୍ତ ପୁଣି ଯୀଶୁଙ୍କ ରକ୍ତର ପରିପୂର୍ଣ୍ଣତା ନିବେଦନଟି ସକଳ ପାପକୁ ପରିଷ୍କାର କରିପକାଏ। ତେଣୁ ଆମମାନଙ୍କୁ ପୁଣି ଥରେ ନିହାତି ପକ୍ଷେ ଧୌତିକୃତ ହେବାର କ'ଣ ଆବଶ୍ୟକ ରହିଛି? ଆମେ ତ ପ୍ରତିଦିନ ପରିଷ୍କୃତ ହୋଇସାରିଅଛୁ। ମଣ୍ଡଳୀ ମହାକାଶର ଯୁକ୍ତି ବୋଲି କିଛି ନାହିଁ। ଧ୍ୟାନ ଦିଅନ୍ତୁ, ଶ୍ରବଣ କରନ୍ତୁ, ଯୀଶୁ ଯାହା ଯୋହନ 5:24 ପଦରେ କହିଥିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ମୋର ବାକ୍ୟ ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। ଆମେନ୍। ଅନେକ ସେ ଭାବାଦୀ ଥିଲେ, ନୋହ ଜୀବଦୀମାନଙ୍କର ଅବଶିଷ୍ଟାଂଶଙ୍କର ଏକ ଦର୍ଶନ ଥିଲେ, ପରମେଶ୍ୱରଙ୍କ ଜଣେ ସେବକଙ୍କର ଆଦର୍ଶ ଥିଲେ। ପୁଣି ହନକ ଜଣେ ଶ୍ରେଷ୍ଠ ଭାବାଦୀ ଥିଲେ, ଯିଏକି ପ୍ରଭୁଙ୍କର ଆଗମନ କରୁଥିବା ବିଷୟକୁ ଭବାଣୀ କରି କହିଥିଲେ, ସେ ଅନ୍ତରିତ ହୋଇଥିଲେ, ମହାପ୍ଲାବନର ପୂର୍ବେ ଉର୍ଦ୍ଧାନ୍ତିକୃତ ହୋଇଥିଲେ। ନୁହ ମହାପ୍ଲାବନ ମଧ୍ୟ ଦେଇ ନୀତ ହେଲେ ପୃଥିବୀ ପୃଷ୍ଠରେ ବୀଜଟିକୁ ସୁରକ୍ଷା ରଖିବା ନିମନ୍ତେ ଜଳପ୍ଲାବନ ମଧ୍ୟ ଦେଇ ଗମନ କଲେ। ପରମେଶ୍ୱର ଆପଣାର ବଚନକୁ ନୋହଙ୍କ ଦ୍ୱାରା ପ୍ରେରଣ କଲେ, ତତ୍ପରେ ନୋହ ଆଉ ହନକ ଉଭୟ ଭାବବାଣୀର ବାକ୍ୟକୁ ପ୍ରଚାର କଲେ। ପୁଣି ମହାପ୍ଲାବନ ଘଟଣାଟି ସଂଘଟିତ ହେବା ପୂର୍ବେ କ'ଣ ଘଟିଲା? ହନକ ସେ ତ ଉର୍ଦ୍ଧ୍ୱକୁ ନୀତ ହେଲେ, ନୋହ ଜଳପ୍ଲାବନ ମଧ୍ୟ ଦେଇ ଗମନ କଲେ। ବୁଝନ୍ତି ତ, ହନକ ତ ଅନ୍ତରିତ ହେଲେ, ନୋହଙ୍କର ଏକ ଚିହ୍ନ ଥିଲେ, ସେ ହନକଙ୍କୁ ଲକ୍ଷ୍ୟ କରି ରହିଥିଲେ। ହନକ ଉର୍ଦ୍ଧାନ୍ତିକୃତ ହୋଇ ଯେତେବେଳେ ଆଉ ଦେଖାଗଲେ ନାହିଁ, ତତ୍ପରେ ନୋହ ବୁଝିଲେ ଯେ ମହାପ୍ଲାବନ ସମୟଟି ନିକଟବର୍ତ୍ତୀ ଅଟେ, ଯେହେତୁ ସେ ତ ହନକଙ୍କ ଉପରେ ଦୃଷ୍ଟି ଲଗାଇ ରହୁଥିଲେ। ଆଉ ଶୟତାନ ସେହି ସମୟରେ ଏହି ସମାଧାନ ପଦ୍ଧତିକୁ ବ୍ୟବସ୍ଥିତ କରି ରଖିଥିଲା, ଯାହାକୁ ସେ ଏଦନ ଉଦ୍ୟାନ ମଧ୍ୟରେ ସମ୍ପାଦିତ କରିଥିଲା। ଏହି ଭାବାଦିଦ୍ୱୟଙ୍କର ବାକ୍ୟ ବିରୁଦ୍ଧରେ ଯୁକ୍ତିତର୍କ ବ୍ୟବସ୍ଥିତ କରିଥିଲା ସମାଧାନର କାର୍ଯ୍ୟ। ପୁଣି ଶୟତାନ ନିଜର ବ୍ୟବସ୍ଥାକୁ ସ୍ଥିରୀକୃତ କରିଥିଲା, ଏତେବେଳେ ତାହା ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସେ ତ ଜଣେ ଦୁଇ ଜଣଙ୍କ ଠାରୁ ଅଧିକ ସଂଖ୍ୟା ବ୍ୟକ୍ତିଙ୍କୁ ହାସଲ କରିଥିଲା। କାର୍ଯ୍ୟକାରୀ କରିବା ପାଇଁ ତା ପାଖରେ କୋଟି କୋଟି ସଂଖ୍ୟକ ଯୁକ୍ତିତର୍କ ରହିଥିଲା। ମହାଜଳ ପ୍ରଳୟ ସମୟରେ ତାଠାରୁ ଅଧିକ ସଂଖ୍ୟକ ଜନତା ସମବତ ଏହି ଜଗତରେ ଅଛନ୍ତି, ସେମାନେ ଜଗତ ପୃଷ୍ଠର ପ୍ରତ୍ୟେକ ସ୍ଥାନରେ ସଂଖ୍ୟାଧିକ ପରିମାଣରେ ବୃଦ୍ଧି ଲାଭ କଲେ। ସେହି ସମୟରେ ପୃଥିବୀ ପୃଷ୍ଠରେ ଜନସଂଖ୍ୟା ପ୍ରବଳ ରୂପେ ବୃଦ୍ଧି ଲାଭ କରିଥିଲା, ସମବତ ଏତେବେଳେ ସେହି ସମୟରେ ଅଧିକ ସଂଖ୍ୟକ ଲୋକ ଥାଇପାରନ୍ତି। ପୁଣି ଏତେବେଳେ ଧ୍ୟାନ ଦିଅନ୍ତୁ, ସମାନତାକୁ ରକ୍ଷା କରିବାକୁ ଯାଇ କେବଳ ଜଣଙ୍କ ସହିତ ହବାଙ୍କ ସହିତ ଆଉ ବ୍ୟବସ୍ଥିତ କରିନାହିଁ, ସେ ଏକ ପ୍ରକାରର ପଦ୍ଧତିକୁ ବ୍ୟବସ୍ଥିତ କରିଅଛି। ଏହା କ'ଣ ଥିଲା? ଯେଉଁ ବାକ୍ୟଟି ଭାବାଦିଗୁଡ଼ିକକୁ ପ୍ରେରିତ ହେଲା ତାହାର ପ୍ରତିରୋଧ କରିବାକୁ ଯାଇ ସେ ସେପରି କରୁଅଛି। ଆପଣମାନେ ବୁଝନ୍ତି କି, ପ୍ରତିଦିନ ଥର ସେ ସେହି ସମାନ ଧରଣର ପୁରୁଣା ଚାତୁରୀକୁ ପ୍ରୟୋଗ କରିଥାଏ, ଆଉ ଈଶ୍ୱର ଆପଣ ସେହି ବଚନର ସହିତ ରହନ୍ତି। ଆପଣମାନେ ବୁଝନ୍ତି କି, ପ୍ରତିଦିନ ଥର ସେ ସେହି ସମାନ ଧରଣର ପୁରୁଣା ଚାତୁରୀକୁ ପ୍ରୟୋଗ କରିଥାଏ, ଆଉ ଈଶ୍ୱର ଆପଣ ସେହି ବଚନର ସହିତ ଅଛନ୍ତି। ଏହି ସ୍ଥାନକୁ ନୋହ ଆଉ ହନକ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି ତାହାର ସହିତ ଆସିଥିଲେ ଏକ ଜାହାଜର ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିଲେ ଆଉ ଧ୍ୟାନ ଦିଅନ୍ତୁ ଶୈତାନର ପ୍ରଣାଳୀଟି ପରମେଶ୍ୱରଙ୍କ ପ୍ରଣାଳୀକୁ ପରିହାସ କଲା ସେ ବିଷୟଟିକୁ ବର୍ତ୍ତମାନ ସହିତ ତୁଳନା କରନ୍ତୁ ଧାର୍ମିକ ମାନଙ୍କର ଅଟନ୍ତି ପୁଣି ଆହୁରି ଅଧିକ ଅଟନ୍ତି ବୁଝନ୍ତି ତ
ପରିହାସକଗଣ ଅଟନ୍ତି
ବାଇବଲ କହିଥିଲା ସେମାନେ ପରମେଶ୍ୱରଙ୍କ ପ୍ରଣାଳୀକୁ ଥଟ୍ଟା କରିଥିଲେ ଶୈତାନର ପ୍ରଣାଳୀଟି ପରମେଶ୍ୱରଙ୍କ ପ୍ରଣାଳୀକୁ ପରିହାସ କରିଥିଲା ସେମାନେ ବିଚାର କଲେ ସେମାନଙ୍କର ବିଜ୍ଞାନ ପୁଣି ତର୍କର ସାମ୍ନାରେ ଈଶ୍ୱରଙ୍କର ଏହି ପ୍ରଣାଳୀଟି ସୁଦୃଢ଼ ହୋଇ ରହିଲା ନାହିଁ ପୁଣି ସେମାନେ କହିଲେ ସେହି ପର୍ବତ ଉପରେ ରହିଥିବା ବୁଢା ଲୋକଟି ସେଠାରେ ସେହି ଜାହାଜଟିକୁ ନିର୍ମାଣ କରୁଅଛି ପୁଣି ସେ ଏପରି କହେ ଯେ ସ୍ୱର୍ଗରୁ ମୂଷଳଧାରାର ବର୍ଷା ଜଳ ସେହି ସ୍ଥାନରୁ ବହି ଆଇ ତଳକୁ ଆସିବାକୁ ଯାଉଅଛି ପୁଣି ପୃଥିବୀରେ ଥିବା ସବୁଠାରୁ ପ୍ରସିଦ୍ଧ ବୈଜ୍ଞାନିକ ମାନଙ୍କୁ ଆମମାନେ ଲାଭ କରିଅଛୁ ଆଉ ଏପରି ହୋଇପାରେ ଯେ ସେମାନେ ଏକ ରାଡର ସହିତ ଅଛନ୍ତି ଯଦ୍ୱାରା ସେମାନେ ଚନ୍ଦ୍ର ମଧ୍ୟକୁ ଏକ ରକେଟ୍ ପ୍ରେରଣ କରିପାରନ୍ତି କିମ୍ବା ଅନ୍ୟ ଯାହା କିଛି ଉପାୟକୁ ପ୍ରେରଣ କରିପାରନ୍ତି ଆଉ ପ୍ରମାଣ କରିଦେଇପାରନ୍ତି ଯେ ସେହି ସ୍ଥାନରେ ଜଳର କୌଣସି ଚିହ୍ନ ବର୍ଣ୍ଣ ନାହିଁ ତେଣୁ କିପରି ଭାବେ ସେପରି ସ୍ଥଳେ ବର୍ଷା ଜଳ ପ୍ରବାହିତ ହୋଇ ଆସିବାକୁ ଯାଉଅଛି ବୃଦ୍ଧ ବ୍ୟକ୍ତି ତୁମେ ଜଣେ ବାଚାଳ ଅଟ କିନ୍ତୁ ମୁଁ ତ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ସେହି ବଚନକୁ ପାଇଅଛି ଯଥାଶୀଘ୍ର ପ୍ରସ୍ତୁତ ହୁଅ ଜାହାଜର ଠିକ ଦଳ ଦେଶରେ ଠିଆ ହୋଇ ରହିଥିଲେ ସୁସମାଚାରଟିକୁ ପ୍ରଚାର କରୁଥିଲେ ତତ୍ପରେ ନିର୍ମାଣ କରି ଚାଲିଥିଲେ ପୁଣି ନୋହଙ୍କ ଆଡ଼କୁ ପୁଣି ହନକଙ୍କ ଆଡ଼କୁ ଦୃଷ୍ଟି ଲଗାଇ ରହିଥିଲେ ସେତେବେଳେ ଭିତରକୁ ପଶି ଆସିଲେ ଏକ ସନ୍ଧ୍ୟାକାଳରେ ପ୍ରବେଶ କଲେ ସେମାନେ ସେହି ବଚନକୁ ସେହି ସ୍ଥାନରେ ଥାଇ ଗ୍ରହଣ କରିଥିଲେ କି ଆଦୌ ନୁହେଁ ସେମାନେ ମୋର ପରିହାସ କଲେ ସେମାନେ ମୋ ଉପରକୁ ପଚାସଢା ଅଣ୍ଡା ଗୁଡ଼ିକୁ ପୁଣି ଅନ୍ୟାନ୍ୟ ଆବର୍ଜନା ବସ୍ତୁକୁ ଫୋପାଡ଼ିଲେ ଏହା ଏହି ସ୍ଥାନରେ ଠିକ ସେହି ପରିସର ଆଚରଣକୁ ସମ୍ପାଦନ କଲେ ତଥାପି ଆସନ୍ତୁ ଆମମାନେ ପ୍ରହାର କରି ଚାଲିବା
ବୁଝନ୍ତି ତ
ଆହେ ସେମାନେ ମୋତେ ବିଧର୍ମୀ ବୋଲି କହନ୍ତି ପୁଣି ଅନ୍ୟାନ୍ୟ ଅନେକ କିଛି ପରିଭାଷାକୁ ପ୍ରୟୋଗ କରନ୍ତି ମାତ୍ର ତାହା ତ ସମସ୍ତ ବିଷୟ ଅଟେ ସେମାନେ ସମସ୍ତେ ପ୍ରାର୍ଥନା ସମୟ ଏକତ୍ରିତ ହେଲେ ପୁଣି ପୂର୍ବପରି ଅବସ୍ଥା ରହି ଗମନାଗମନ କଲେ ବୁଝନ୍ତୁ ଆଜିକାଲିର ସମୟରେ ସେମାନେ ଏହାକୁ ଯେପରି ଭାବେ କରୁଅଛନ୍ତି ଠିକ ସେହିପରି ଧରଣର ଆଚରଣଟି ଥିଲା ସେମାନେ ଯେ ସୁରକ୍ଷିତ ଅବସ୍ଥାରେ ଥିଲେ ସେ କଥାକୁ ସେମାନେ ବୁଝିଥିଲେ କାରଣ ସେମାନେ ସୈନ୍ୟ ଆପଣଙ୍କୁ ଏହା କହନ୍ତି ସେ ନିର୍ଦ୍ଦେଶଟିର ପଶ ପାଖରେ ଅବସ୍ଥାନ କରି ରହିଥିଲେ
ପୁଣି କେହି ଜଣେ ସାଧାରଣ ନଗଣ୍ୟ ତର୍କକାରୀ ଏପରି କହିପାରେ ଆରେ ବା ତାହା ତ ଏକ ମୂର୍ଖତାର ପରିଚୟ ଅଟେ କେହି ଜଣେ ନାରୀ ଏକଦା କହିଥିଲେ ଏକଦା ମୁଁ ଏକ ସ୍ଥାନରେ ଥିଲି ଏହି ବାଳକଟି ବ୍ୟାପ୍ଟିଷ୍ଟ ମଣ୍ଡଳୀର ସନ୍ଦେଶରେ ଶିକ୍ଷାଦାନ କରୁଥିଲା ସେହି ସ୍ଥାନରେ ମୁଁ ପ୍ରଚାର କରୁଥିଲି ଏକ ରାତ୍ରି କାଳେ ପ୍ରଚାର କରୁଥିଲି ତତ୍ପରେ ଡାଉନ ଟାଉନ ନାମକ ସ୍ଥାନରେ ମୁଁ ତାହାକୁ ଭେଟିଲି ମୋର ସାଇକେଲ ଉପରେ ମୁଁ ବସିଥିଲି ମୁଁ ଡାଉନ ଟାଉନରେ ଥିଲି ମୁଁ ତାହାକୁ ଭେଟିଲି ସେ ଅନ୍ୟ ଏକ ସାଇକେଲ ଉପରେ ବସିଥିଲା ସେ ଗୋଟିଏ ପାଖକୁ ସାଇକେଲ ଚଲାଇ ଆସିଲା ସେ କହିଲା ବିଲି ସେଦିନ ରାତ୍ରିବେଳା ତୁମଠାରୁ ସନ୍ଦେଶ ଶୁଣିବା ପାଇଁ ସେହି ସ୍ଥାନକୁ ଯାଇଥିଲି ପୁଣି କହିଲା ମୁଁ ସେହି ଅନ୍ୟ ନାରୀ ଜଣକ କାନ୍ଦି କାନ୍ଦି ଉଠି ନଗଲା ପର୍ଯ୍ୟନ୍ତ ମୁଁ ତୁମର ସମାଚାରକୁ ଆନନ୍ଦର ସହିତ ଉପଭୋଗ କରୁଥିଲି ପୁଣି ସେ ନାରୀ ଜଣକ ଲଗାତାର ରୂପେ କାନ୍ଦୁଥିଲେ ପୁଣି ବାକି ସମସ୍ତ ଜନତା ଆମେନ୍ ବୋଲି କହୁଥିଲେ ପୁଣି କହିଥିଲା ମୁଁ ବାସ୍ତବରେ ଏହାକୁ ଆଉ ସହିପାରି ନାହିଁ ଧ୍ୟାନ ଦିଅନ୍ତି ତ ସେ କହିଲା ଏହା ତ ମୋହର ପିଠି ପାଖରେ ଏକ ଶିହରଣକୁ ଉତ୍ପନ୍ନ କଲା ସେ ଲୋକମାନଙ୍କୁ ଆମେନ୍ ବୋଲି କହୁଥିବା ଶୁଣି ତାହା ଏକ କମ୍ପନକୁ ଉତ୍ପନ୍ନ କଲା ଠିକ ସେତିକି ବେଳେ ତୁମେ କିଛି ଉପଦେଶର ବାକ୍ୟକୁ କହୁଥିଲ ମୁଁ କହିଲି ଭାଇ ମୋତେ ସେପରି ଧରଣର କୌଣସି ଆଦୌ ବିଷୟ ତ ପ୍ରଭାବିତ କରିନଥିଲା ମୁଁ କହିଥିଲି ସେ କହିଲା ମୁଁ କହିଥିଲି ମୁଁ ତୁମକୁ କହିବି ମୁଁ କହିଲି ତୁମେ ଆମେନ୍ କହୁଥିବାର ଅର୍ଥଟିକୁ ବିଶ୍ୱାସ କର ନାହିଁ ପୁଣି ଯେଉଁ ସାଧାରଣ ଧରଣର ଚିତ୍କାରକୁ ଆଉ ଅନ୍ୟାନ୍ୟ ବିଷୟଗୁଡ଼ିକୁ ସେମାନେ କରୁଥିଲେ ତାହାକୁ ତୁମେ କଣ ବିଶ୍ୱାସ କର ନାହିଁ କି କହିଥିଲେ ନୁହେଁ ମୁଁ ସେଗୁଡ଼ିକୁ ଆଦୌ ବିଶ୍ୱାସ କରେ ନାହିଁ ମୁଁ କହିଥିଲି ତୁମେ ଯଦି କଦାପି ସ୍ୱର୍ଗସ୍ଥାନକୁ ଯିବାର ସୁଯୋଗ ପାଇପାରନ୍ତ ତେବେ ତ ସେହି ସ୍ଥାନରେ ତୁମେ ମୃତପ୍ରାୟ ହୋଇ ଶୀତଳ ହୋଇପଡ଼ନ୍ତ ମୁଁ କହିଥିଲି କାରଣ ସେମାନେ ସମସ୍ତେ ସେ ପ୍ରକାର ଶବ୍ଦକୁ ଉଚ୍ଚାରଣ କରୁଅଛନ୍ତି ତାହା ଯଦି ତୁମର ପଛ ପାଖରେ ଏକ ପ୍ରକାର ଶିହରଣକୁ ଉତ୍ପନ୍ନ କଲା ତେବେ ତାହା କଣ ଅଧିକ ଶିହରଣକୁ ଉତ୍ପନ୍ନ କରିବାକୁ ଯାଉଅଛି ଯେତେବେଳେ କି ସ୍ୱର୍ଗଦୂତଗଣ ପରମେଶ୍ୱରଙ୍କ ସମ୍ମୁଖରେ ଦଣ୍ଡାମାନ ହୋଇ ରହନ୍ତି ଦିବାରାତ୍ର ହେ ସର୍ବଶକ୍ତିମାନ ଈଶ୍ୱର ତୁମେ ପବିତ୍ର 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 ବୋଲି ଚିତ୍କାର କରୁଥାନ୍ତି ଏଥିପାଇଁ ଯେହେତୁ ଏହା ଏକ ଶାନ୍ତ ଶିଷ୍ଟ ଏକ ପୃଥିବୀ ଅଟେ ଏହା ମଧ୍ୟ ତୁମେ ବାସ କରି ରହିଥିବ ତାହା ନିରାଟ ସତ୍ୟ କଥା ଅଟେ ନରକରେ ସେଠାରେ ତ କ୍ରନ୍ଦନ ହେଉଥିବ, ପୁଣି ବିଳାପର ଧ୍ୱନି ଶୁଣାଯାଉଥିବ, ସ୍ୱର୍ଗ ରାଜ୍ୟରେ ସେଇଠାରେ ଚିତ୍କାରର ଶବ୍ଦ ଶୁଣାଯାଉଥିବ, ପୁଣି ଆନନ୍ଦର ଧ୍ୱନି ଶୁଣାଯାଉଥିବ। ତେଣୁ ତୁମେ ସେହି ସ୍ଥାନରେ ଅଛ, ତୁମେ ଠିକ୍ ଏହି ସମୟରେ ସବୁଠାରୁ ଶାନ୍ତ ହୋଇପଡ଼ିଥିବା ସ୍ଥାନରେ ରହିଅଛ, ଯାହାକି ଏଥିପୂର୍ବେ କଦାପି ଥିଲା। ତେଣୁକରି ତୁମେ ଏହି ଗୋଟିକର କିମ୍ବା ଅନ୍ୟ ସ୍ଥାନରେ ସହିତ ରହିବା ନିମନ୍ତେ ସମ୍ଭବତ ଅଭ୍ୟସ୍ତ ହୋଇସାରିଥିଲ। ସୁତରାଂ ମୋତେ ମୋର ଉପଯୁକ୍ତ ନିର୍ଣ୍ଣୟକୁ ନିହାତି ପକ୍ଷେ ଗ୍ରହଣ କରିନେବାକୁ ଅଛି। ପୁଣି ପରମେଶ୍ୱରଙ୍କ ବାକ୍ୟର ପଛ ପାଖରେ ମୋତେ ସ୍ଥାନକାର କରି ରହିବାକୁ ଅଛି। ତୁମେ ସେପରି କହିବ ନାହିଁ କି, କେବଳ ଲଗାତାର ରୂପେ ଏହାରି ସହିତ ଥାଇ ସମ୍ମୁଖକୁ ଅଗ୍ରସର ହୋଇ ଚାଲୁଥାଅ। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସୈନ୍ୟାଧିପତି ସଦାପ୍ରଭୁ ଏପରି କହନ୍ତି, ତାହା ଅଟେ, କେବଳ ଆଗକୁ ବଢ଼ି ଚାଲନ୍ତୁ, ଖୁବ୍ ଭଲ କଥା। ହଁ, ଏହା ତ ସେମାନଙ୍କର ବୈଜ୍ଞାନିକ ସକଳ ବର୍ଣ୍ଣନା ନିକଟରେ ଦୂରତାକୁ ରକ୍ଷା କରିପାରି ନାହିଁ। ଆଉ ଆଜିକାଲି ସେମାନେ ଈଶ୍ୱରଙ୍କ ଆତ୍ମାଙ୍କୁ ଯେତେବେଳେ ଲକ୍ଷ୍ୟ କରନ୍ତି, ଯିଏକି ହୃଦୟର ସକଳ ବିଚାରକୁ ଖୋଲି ପକାଇ ପାରନ୍ତି, ଯେପରିକି ପରମେଶ୍ୱର ସେ ପ୍ରକାର କଥାକୁ କହିଥିଲେ ଆଗରୁ କହି ପକାନ୍ତି, ପୁଣି ପୂର୍ବଭାଷ କରି କହନ୍ତି, ପରଭାଷା ଗୁଡ଼ିକରେ କଥାବାର୍ତ୍ତା କରନ୍ତି, ବ୍ୟାଖ୍ୟା କରନ୍ତି, ଏହିସବୁ ବିଭିନ୍ନ ଧରଣର ବରଦାନ ଗୁଡ଼ାକୁ ସମ୍ପାଦନ କରନ୍ତି। ସେମାନେ କହନ୍ତି ଭଲ କଥା, ଏହା ଯେ ସଫଳ ହେଲା ସେ କଥାକୁ ଆମମାନେ ଦେଖିଥାଉ, ମାତ୍ର ଏହା ଯେ କ'ଣ ସେ କଥାଟି ଆମମାନଙ୍କୁ ଜଣା, ଏହା ତ କେବଳ ମାନବୀୟ ମସ୍ତିଷ୍କ ପଠନର କଳା ଅଟେ। ତଥାପି ଏହା ତ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି ତାହା ହିଁ ଅଟେ। ସେମାନେ ଏହାକୁ ସମ୍ପାଦିତ ହେଉଥିବା ଦେଖି କହନ୍ତି ଭଲ କଥା, ଏହା ଯେ ସଫଳ ହେଲା ସେ କଥାକୁ ଆମମାନେ ଜାଣୁ, ମାତ୍ର ଏହା ଯେ କ'ଣ ସେ କଥାଟି ଆମମାନଙ୍କୁ ଜଣା, ଏହା ତ କେବଳ ମାନବୀୟ ମସ୍ତିଷ୍କ ପଠନର କଳା ଅଟେ। ତଥାପି ଏହା ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି ତାହା ହିଁ ଅଟେ। ଯୀଶୁ କହିଥିଲେ ଯେଉଁମାନେ ବିଶ୍ୱାସ କରିବେ ସେମାନଙ୍କ ସହିତ ଏହି ସମସ୍ତ ଚିହ୍ନ ଅନୁବର୍ତ୍ତୀ ହେବ, ତାହା ହିଁ ସବୁକିଛି ଉଦ୍ଦେଶ୍ୟ ଅଟେ ଯାହାକୁ ମୁଁ ଆବଶ୍ୟକ କରେ କେତେଦିନ ଧରି, ଜଗତର ଶେଷ ସମୟ ପର୍ଯ୍ୟନ୍ତ, ତାହା ହିଁ ଅଟେ। ଏମାନେ ସେମାନଙ୍କର ବୈଜ୍ଞାନିକ ପ୍ରଣାଳୀର ଅନୁସନ୍ଧାନ ସହିତ ଆଦୌ କିଛି ସହମତିକୁ ରକ୍ଷା କରନ୍ତି ନାହିଁ, ତେଣୁ ସେମାନେ ଏହା ପ୍ରତି ପରିହାସର ବ୍ୟବହାରକୁ କାର୍ଯ୍ୟକାରୀ କରନ୍ତି। ତତ୍ପରେ ନୋହଙ୍କ ଦିନମାନଙ୍କରେ ସେମାନେ ଠିକ୍ ଏହି ପ୍ରକାର ଆଚରଣକୁ ସମ୍ପାଦନ କରିଥିଲେ, ଓ ତାହା ହିଁ, ଏହା ସେମାନଙ୍କର ଯୁକ୍ତିତର୍କକୁ ଆଦୌ ସହନ କରେ ନାହିଁ, କହିଲେ ଦୃଢ଼ତାକୁ ରକ୍ଷା କରେ ନାହିଁ। ଏହାକୁ ଆପଣମାନେ କଦାପି ଯୁକ୍ତିତର୍କର ବିଷୟ କରି ପ୍ରଦର୍ଶନ କରିପାରନ୍ତି ନାହିଁ, ତଥାପି ଏହା ଅକ୍ଲେଶରେ ପରମେଶ୍ୱରଙ୍କ ଅପରିବର୍ତ୍ତିତ ବଚନ ସହିତ ସମ୍ପର୍କିତ ଅଟେ। ପୁଣି ଏହା ସେହି ପରିବର୍ତ୍ତନ ବିହୀନ ବଚନ ଅଟେ, ଖୁବ୍ ଭଲ କଥା। ସୁତରାଂ ନୋହଙ୍କର ଦଳ ପ୍ରତି ସହାୟତା ନିଜର ଆକ୍ରମଣକୁ ଆରମ୍ଭ କରିଥିଲା, ଠିକ୍ ସେହିପରି ଭାବେ ଯେପରିକି ସେ ଏହାକୁ ଏଦନ ଉଦ୍ୟାନ ମଧ୍ୟରେ କରିଥିଲା। ଆଉ ପ୍ରତ୍ୟେକ ଜଣଙ୍କୁ ବିଶ୍ୱାସ ଦ୍ୱାରା ଅବଶ୍ୟ ହିଁ ନିର୍ବାଚନ କରିବାକୁ ପଡ଼ିଥିଲା, ଗୌରବଜନକ ବିଷୟ। ଆପଣ ଯେ କୌଣସି ଏକ ବସ୍ତୁକୁ କିଣିଥିଲେ ସେପରି ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ନିରୂପଣ କରିବାକୁ ପଡ଼ିଥିଲା। ସୁତରାଂ କେବଳ ଏକମାତ୍ର ପନ୍ଥା ଯାହାକୁ ଆପଣ କରିପାରନ୍ତି ତାହା ବିଶ୍ୱାସ ଦ୍ୱାରା ଅଟେ। ଏକ ସାଂଗଠନିକ ମିଥ୍ୟାକୁ ବିଶ୍ୱାସ କରନ୍ତି ତାହା ତ ପରମେଶ୍ୱରଙ୍କ ବଚନକୁ ସର୍ବପ୍ରଥମେ ଅସ୍ୱୀକାର କରିବାର ଆଚରଣ ସଦୃଶ ଅଟେ। ଆପଣମାନେ ପରିତ୍ରାଣ ସମ୍ବନ୍ଧରେ ବିଚାର କରୁଛନ୍ତି କି, ଏହା ତାହା ହିଁ ଅଟେ। ପୁଣି ଏହାକୁ ଅବିଶ୍ୱାସ କରିବା ନିମନ୍ତେ ଆପଣମାନେ କେବଳ ଗୋଟିଏ ମାତ୍ର ପନ୍ଥାକୁ ନିରୂପଣ କରିପାରନ୍ତି, ଅର୍ଥାତ୍ ଆପଣମାନଙ୍କୁ ନିଜର ବିଶ୍ୱାସକୁ ନିହାତି ପକ୍ଷେ ଶୟତାନର ମିଥ୍ୟା କଥାର ପ୍ରତିପକ୍ଷରେ ତାର ଯୁକ୍ତିତର୍କ ଦ୍ୱାରା ଅବସ୍ଥାପିତ କରିବାକୁ ଅଛି। ପରମେଶ୍ୱରଙ୍କ ବଚନକୁ ବିଶ୍ୱାସ କରିବା ପରିବର୍ତ୍ତେ ଶୟତାନର ମିଥ୍ୟାଚାର ପନ୍ଥାକୁ ସମର୍ଥନ କରିବାକୁ ହିଁ ଅଛି, ଯାହାଦ୍ୱାରା ଆପଣମାନଙ୍କୁ ଅବଶ୍ୟ ନୂତନ ଜନ୍ମ ଲାଭ କରିବାକୁ ଥିଲା। ଆଉ ଆପଣମାନେ ଯେତେବେଳେ ସେ ପ୍ରକାର ଅବସ୍ଥା ମଧ୍ୟରେ ଅଛନ୍ତି, ତେବେ ଯାଏ ଏହିସବୁ ଚିହ୍ନ ସେମାନଙ୍କ ଅନୁବର୍ତ୍ତୀ ହେବ ଯେଉଁମାନେ ବିଶ୍ୱାସ କରନ୍ତି। ଆରେ ବା, ମୁଁ ଏହାକୁ ସ୍ନେହ କରେ, ତାହା ମୋ ପାଇଁ ଚିତ୍ତାକର୍ଷକର ଶବ୍ଦ ପରି ଶୁଣାଯାଏ। ବୁଝନ୍ତି ତ, ଅନ୍ୟ ଯେ କେହି ବ୍ୟକ୍ତି ଯାହା କିଛି କହନ୍ତି ନା କାହିଁକି, ସେଥିରେ କିଛି ହେଲେ ଯାଏ ଆସେ ନାହିଁ, ତାଙ୍କର ବଚନକୁ ବିଶ୍ୱାସ କରନ୍ତୁ। ପରମେଶ୍ୱର ପରି କହିଥିଲେ, ପରମେଶ୍ୱର ପରି କହିଥିଲେ, ତାହା ହିଁ ଆପଣଙ୍କର ନିରୂପଣ ପନ୍ଥା ହେଉ। କହନ୍ତି ଭଲ କଥା, ଏହା ତ ଏପରି ପୁଣି ସେପରି ଧରଣ ଅଟେ, ତଥାପି ପରମେଶ୍ୱର ଏ ପ୍ରକାରେ କହିଥିଲେ। ଆଚ୍ଛା, ତେବେ ଆମମାନେ ତ ପ୍ରେସବିଟେରିଆନ ମତବାଦୀଗଣ ଅଟୁ, ମୁଁ ତାହାକୁ ଆଦୌ ଭୃକ୍ଷେପ କରେ ନାହିଁ, କିନ୍ତୁ ପରମେଶ୍ୱର ସେ ପ୍ରକାର କହିଥିଲେ। ଆମମାନେ ତ ବ୍ୟାପ୍ଟିଷ୍ଟ ଗଣ ଅଟୁ, ସେ ମୁଁ ସେଥିପ୍ରତି ଦ୍ୱିଧା ପ୍ରକାଶ କରେ ନାହିଁ,
କିନ୍ତୁ ପରମେଶ୍ୱର ପ୍ରକାର କହିଥିଲେ ବୁଝନ୍ତି ତ ଆମମାନେ ତ କାଥୋଲିକ ସଂସ୍ଥାବାଦୀ ଅଟୁ ପରମେଶ୍ୱର ପ୍ରକାର କହିଥିଲେ ବୁଝନ୍ତି ତ ଠିକ ଏହିପରି ଭାବେ ସୁସ୍ଥିର ହୋଇ ରହନ୍ତୁ ଆଚ୍ଛା ତେବେ ଆମମାନଙ୍କ ପାବକ ମହାସ ଏକାଧିକ ସ୍ନାତକ ଉପାଧି ଅଧିକାର କରିଛନ୍ତି ତଥାପି ପରମେଶ୍ୱର ଏପ୍ରକାର କହିଥିଲେ ଆମମାନଙ୍କ ପୋପ ଗଣ ଏହାକୁ ହାସଲ କରିଛନ୍ତି ଆମମାନଙ୍କ ବିଶପ ଗଣ ଏହାକୁ ପାଇଛନ୍ତି ତଥାପି ଈଶ୍ୱର ଏହାକୁ କହିଥିଲେ ସେଇଠାରେ ସ୍ତ୍ରୀଗତ ଭାବେ ରହନ୍ତୁ ଏହା ତ ଆପଣମାନଙ୍କର ସୁରକ୍ଷା ସ୍ଥଳୀ ଅଟେ ପରମେଶ୍ୱରଙ୍କ ବାକ୍ୟ ଥାଇ ଦୃଢ଼ ଦୁର୍ଗ ଅଟେ ଏଥିରେ ଆଚ୍ଛାଦିତ ହୋଇ ରହନ୍ତୁ ଆପଣମାନେ କି ପ୍ରକାର ଧରଣ ହୋଇ ରହିଛନ୍ତି କାହିଁକି ଯେହେତୁ ଆପଣମାନେ ବାକ୍ୟଙ୍କଠାରେ ବାପ୍ତିତ ହୋଇଛନ୍ତି ତାହା ହିଁ ଅସଲି କଥା ଅଟେ ଏକ ଆତ୍ମାଙ୍କ ଦ୍ୱାରା ଆମେ ଏକ ଶରୀରଠାରେ ବାପ୍ତିତ ହୋଇଅଛୁ ପୁଣି ସେହି ଶରୀରଟି ଯୀଶୁଖ୍ରୀଷ୍ଟ ଅଟନ୍ତି ତାହା ସତ୍ୟ କଥା ଅଟେ ନା ଆଜ୍ଞା ହଁ ତାହା ହିଁ ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ସମସ୍ତେ ପରମେଶ୍ୱରଙ୍କ ଶରୀରରେ ମଧ୍ୟରେ ବାପ୍ତିତ ହୋଇଅଛୁ ତେବେ ତ ଆପଣମାନେ ପରମେଶ୍ୱର ମଧ୍ୟ ଥାଇ ବାପ୍ତିତ ହୋଇଅଛନ୍ତି ଆପଣମାନେ ଈଶ୍ୱରଙ୍କ ସହିତ ଥାଇ ସୁରକ୍ଷିତ ଭାବେ ରହିଛନ୍ତି ତାଙ୍କର ବଚନଟି ଆପଣମାନଙ୍କର ଦୃଢ଼ ଦୁର୍ଗ ଅଟେ ସେ ତ ସର୍ବଶକ୍ତିଶାଳୀ ଦୃଢ଼ ଦୁର୍ଗ ଅଟନ୍ତି ସଦା ପ୍ରଭୁଙ୍କ ନାମ ଦୃଢ଼ଗଡ଼ ଧାର୍ମିକ ଲୋକ ତହିଁକି ପଳାୟନ କରି ରକ୍ଷା ପାଏ ସେ ମୋର ଦୃଢ଼ଗଡ଼ ଅଟନ୍ତି ମୋର ଆସ୍ତରଣ ଅଟନ୍ତି ମୋର ଢାଲ ଅଟନ୍ତି ମୋର ହରେ ପାଦୁକା ଅଟନ୍ତି ମୋର ଟୋପର ଅଟନ୍ତି ମୋର କୋଟ ଖଣ୍ଡିକ ଅଟନ୍ତି ମୋର ହୃଦୟର ସବୁକିଛି ଅଟନ୍ତି ମୋର ସବୁରେ ସବୁ ଅଟନ୍ତି ପରମେଶ୍ୱର ସବୁରେ ସବୁ ଅଟନ୍ତି ପରମେଶ୍ୱର ତାହା ହିଁ ଅଟନ୍ତି ତାଙ୍କରିଠାରେ ଆଚ୍ଛାଦିତ ହୋଇ ପଡନ୍ତୁ ଜଗତରେ ମୃତ୍ୟୁବରଣ କରିଛନ୍ତି ପୁନରୁତ୍ଥାନରେ ତାଙ୍କ ସହିତ ଉତ୍ଥାପିତ ହୋଇଅଛନ୍ତି ତେଣୁକରି ତାଙ୍କଠାରେ ସଂଗୃହିତ ହୋଇ ରହନ୍ତୁ ମୁଁ ଆଉ କୌଣସି ପ୍ରକାରେ ଜୀବିତ ନୁହେଁ କିନ୍ତୁ ଖ୍ରୀଷ୍ଟ ହିଁ ଅଟନ୍ତି ଯିଏକି ମୋ ଠାରେ ଜୀବିତ ଆମ ମଧ୍ୟରେ ଜୀବିତ ଅଟନ୍ତି ସେହି ଆନନ୍ଦମୟ 1000 ବର୍ଷର ଆଗମନକୁ ଆମମାନେ ଚାହିଁ ରହିଅଛୁ ତେବେ ଆଶିଷିତ ପ୍ରଭୁ ଆସିବେ ପୁଣି ଅପେକ୍ଷାରତ ତାଙ୍କର କନ୍ୟାକୁ ନେଇଯିବେ ଆହେ ସେହି ଆନନ୍ଦର ପରିତ୍ରଣ ପାଇଁ ଜଗତଟି ବିଳାପ ଆଉ ଚିତ୍କାର କରୁଅଛି ଯେଉଁଦିନ ଆମମାନଙ୍କ ତ୍ରାଣକର୍ତ୍ତା ଏହି ପୃଥିବୀକୁ ପୁନର୍ବାର ଫେରି ଆସିବେ ତତ୍ପରେ ନମ୍ର ଲୋକମାନେ ଏହି ଜଗତର ଅଧିକାରୀ ହେବେ ବିଶ୍ୱାସ ଦ୍ୱାରା ପ୍ରତ୍ୟେକ ଜଣଙ୍କୁ ବ୍ୟକ୍ତିଗତ ରୂପେ ନିରୂପଣ କରିବାକୁ ପଡିଥିଲା ଆପଣମାନଙ୍କୁ ଏହା ନିଶ୍ଚିତ ରୂପେ କରିବାକୁ ହିଁ ଅଛି ଆଜି ଆପଣମାନଙ୍କୁ ଶୟତାନର ମିଥ୍ୟା କଥାକୁ ବିଶ୍ୱାସ କରିବାକୁ ଅଛି ନହେଲେ ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରିବାକୁ ଅଛି ତାହା ହିଁ ଗୋଟିକରୁ ଆନଟି ଅଟେ କେବଳ ଅଳ୍ପ ସମୟ ପାଇଁ ଆସନ୍ତୁ ଆମମାନେ ନୋହଙ୍କ ବିଷୟକୁ ଗ୍ରହଣ କରିବା ଏଥିପୂର୍ବେ କି ଏହି ସ୍ଥାନ ଆମମାନେ ଚାଲିଯାଉ କିପରି କରିବା ମୁଁ ଧାରଣା କରିପାରେ ନୋହ ଆପଣମାନଙ୍କୁ ଜଣା ସେ ଏକ ନିର୍ଦ୍ଦେଶକୁ ଲାଭ କରିଥିଲେ ଯାହା ମଧ୍ୟ ଦେଇ ତାଙ୍କୁ ଯିବାକୁ ପଡିଥିଲା ବର୍ତ୍ତମାନ ଆମମାନେ ଧ୍ୟାନ କରିପାରିବା ମୁଁ ଏପରି ଧାରଣା କରେ ଯେ ସେ ରାଜମାର୍ଗ ଦେଇ ଚାଲି ଯାଉଥିଲେ ନିଜରୁ କହୁଥିଲେ ବିଚାରର ସମୟଟି ଉପସ୍ଥିତ ହେଉଅଛି ସେଗୁଡିକ କିହେତୁ ତୁମକୁ କିପରି ଜଣା କି ପ୍ରକାର ଧରଣର ଏକ ବିଚାର ଅଟେ ଏହି ପାପିଷ୍ଠ ରାଷ୍ଟ୍ରଟିକୁ ପରମେଶ୍ୱର ଆଘାତ ପ୍ରଦାନ କରୁଛନ୍ତି ପରମେଶ୍ୱରଙ୍କ ପୁତ୍ରଗଣ କୈନଙ୍କ କନ୍ୟାଗଣଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି ଆଉ ସେମାନେ ସେ କ୍ଷେତ୍ରରେ ସେପରି ଧରଣର ଅଟନ୍ତି ଆପଣମାନେ ଯେ କି ପ୍ରକାର ଧରଣର ଆଶ୍ର ବିଶିଷ୍ଟ ହୋଇପାରିଛନ୍ତି ତାହାକୁ ଲକ୍ଷ୍ୟ କରନ୍ତୁ ଆପଣମାନେ ଈଶ୍ୱରଙ୍କଠାରୁ ପିଠି ମୋଡ଼ି ପକାଇଛନ୍ତି ଆପଣମାନେ ନିଜ ନିଜର ସୁନାମଧନ୍ୟ ବିରାଟ ଧାର୍ମିକ ରୀତିନୀତି ଗୁଡାକୁ ହାସଲ କରିସାରିଛନ୍ତି ଆପଣମାନେ ଏହିସବୁ ବିଷୟକୁ ହାସଲ କରିଥିଲେ ସତ ମାତ୍ର ଈଶ୍ୱର ଏହି ଜଗତକୁ ଆଘାତ କରି ନାଶ କରିବେ କହିଥିଲେ ସାଧାରଣ ଗରିବ ଲୋକଟିଏ ସେ ତ ସେପରି ଧରଣ ଏକ ବ୍ୟକ୍ତି ଅଟେ ତାହାକୁ କେବଳ ଏକଲା ରହିବାକୁ ଦିଅନ୍ତୁ ବୁଝନ୍ତି ତ ସେ ତ ଅଟନ୍ତି କିନ୍ତୁ ସେ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି ସେ ନିର୍ଦ୍ଦେଶଟିକୁ ଲାଭ କରିଥିଲେ ସେ ଯେ କଣ କହୁଥିଲେ ସେ କଥାଟିକୁ ସେ ପ୍ରମାଣିତ କରିପାରିଥିଲେ ମାତ୍ର ସେମାନେ ତାହାକୁ ଆଦୌ ବିଶ୍ୱାସ କରିନଥିଲେ ବୁଝନ୍ତି ତ ସେ ପ୍ରଭୁଙ୍କର ବଚନଟିକୁ ଲାଭ କରିଥିଲେ ବର୍ତ୍ତମାନ ଏପରି ହୋଇପାରେ ଦିନ ପରେ ଦିନ ବିତିବା ଲାଗିଲା ପୁଣି ସେମାନେ ପରିହାସ କଲେ ପୁଣି ଥଟ୍ଟା ତମସା କଲେ ଏପରି ହୋଇପାରେ ଯେ ବାଳକଗଣ ତାଙ୍କୁ ହୋ ହୋ କରି ଚିତ୍କାର କଲେ ତଥାପି ଯେପରି ଭାବରେ ହେଉନା କାହିଁକି ନୋହ ପ୍ରଚାର କରିବାରେ ଯଥାସମ୍ଭବ ଅଗ୍ରସର ହେଲେ ପୁଣି ତାଙ୍କ ପରିବାରର ସମସ୍ତ ସଦସ୍ୟଗଣ ପୁଣି ସକଳ ମନ ପରିବର୍ତ୍ତନକାରୀଗଣ ବିଶ୍ୱାସ କରିବାରେ ଯଥାସାଧ୍ୟ ଅଗ୍ରସର ହେଲେ ସେ ସମସ୍ତେ ଯେଉଁମାନେ ନୋହଙ୍କର ଅନୁଗମନ କରୁଥିଲେ ସେମାନେ ନୋହଙ୍କୁ ବିଶ୍ୱାସ କଲେ ତା ନିରାଟ ସତ୍ୟ କଥା ଅଟେ ସେମାନଙ୍କୁ ନିଜ ନିଜର ପସନ୍ଦକୁ ନିର୍ଣ୍ଣୟ କରିବାକୁ ପଡିଥିଲା ଅର୍ଥାତ୍ ଜଗତ ଯାହାକୁ ପ୍ରକାଶ କରି କହିଥିଲା ତାହାକୁ କିମ୍ବା ଏହି ସାମର୍ଥ୍ୟ ଅଭିଷିକ୍ତ ଭାବ ଜନକ ଯାହା କହିଥିଲେ ତାଙ୍କର ବଚନକୁ ବିଶ୍ୱାସ କରି ପଡ଼ିଥିଲା ଏବଂ ସେପରି ଏକ ଯୋଗ୍ୟ ନିର୍ଣ୍ଣୟ କରିବାକୁ ପଡ଼ିଥିଲା।
ତେଣୁ ସେ କହିଲେ ଏତେବେଳେ ଧ୍ୟାନ ଦିଅ ହେ ମଣ୍ଡଳୀ, ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ହନକ ଛାଡ଼ି ଚାଲିଯିବାକୁ ଉଦ୍ୟତ ହେଉଛନ୍ତି। ପୁଣି ଏହା ଯେତେବେଳେ ଘଟେ, ହନକ ଯେତେବେଳେ ଦୂରକୁ ଚାଲିଯାଆନ୍ତି, ଆମମାନଙ୍କ ଭିତରକୁ ପ୍ରବେଶ କରିଯିବାଟା ଭଲ ହେବ। ଆମ୍ଭେମାନେ ହନକଙ୍କୁ ହରାଇବାକୁ ଯାଉଅଛୁ, ସେ ତ ଉର୍ଦ୍ଧ୍ୱକୁ ନୀତ ହେବାକୁ ଯାଉଅଛନ୍ତି, ତେଣୁକରି ଆମମାନେ ଭିତରକୁ ପ୍ରବେଶ କରିଯିବା। ସୁତରାଂ ଦିନଗୁଡ଼ିକ ଯେତେବେଳେ ବିତିବାରେ ଲାଗିଲା, ସେମାନେ ଅତି ନିକଟତର ହୋଇ ସେଗୁଡ଼ିକୁ ଜଗି ରହି ଚାଲିଲେ। କିଛି କଣ ଉତ୍ତରେ ପରମେଶ୍ୱର କହିଲେ, ସେମାନଙ୍କର ବିପଦ ଗମନରେ ହର୍ଷୋଲ୍ଲାସରେ ଆମ୍ଭେ ଅତିଶୟ ରୂପେ ଅତିଷ୍ଠ ହୋଇପଡ଼ିଲୁଣି। ସେମାନଙ୍କ ସକଳ ପ୍ରକାର ଅମର୍ଯ୍ୟାଦାର ଭାବ ଆମ୍ଭ ପାଇଁ ଯଥେଷ୍ଟ ହୋଇସାରିଅଛି। ମୁଁ ଏହାକୁ ଘେନି ଆସିବାକୁ ଯାଉଅଛି। ବର୍ତ୍ତମାନ ପଶୁଗୁଡାକୁ ଘେନି ଆସ, ସେ ଉଚ୍ଚସ୍ଥଳୀକୁ ଚାଲିଯାଅ, ପୁଣି ହାଲେଲୁୟା କରି ଚିତ୍କାର କର, ପ୍ରାୟ ପାଞ୍ଚ ଥର ପର୍ଯ୍ୟନ୍ତ ସେପରି କର। ପୁଣି ପକ୍ଷୀ ଗୁଡାକ ଉଡି ଉଡି ଚାଲି ଆସିବେ, ପ୍ରତ୍ୟେକ ସିଂହ ପୁଣି ଅନ୍ୟାନ୍ୟ ଜୀବଜନ୍ତୁ ଗଣ ଦୁଇ ଦୁଇ ଜଣ କରି ଆସିବେ, ପ୍ରଭୁଙ୍କର ପ୍ରଶଂସା କର, ଏପରି କହି ଚିତ୍କାର କର। ପ୍ରାୟ ଚାରି ଥର କିମ୍ବା ପାଞ୍ଚ ଥର ପର୍ଯ୍ୟନ୍ତ ଚିତ୍କାର କର, ପୁଣି ଏହି ସ୍ଥାନ ଠିକୁ ସେମାନେ ଚାଲି ଆସିବେ। ଧ୍ୟାନ ଦିଅନ୍ତି ତ, ବୁଝନ୍ତି ତ, ବର୍ତ୍ତମାନ ସେହି ହେତୁ ନହ ପ୍ରସ୍ତୁତ ହୋଇପଡ଼ିଲେ। ପୁଣି ସକଳ ପଶୁ ଜାହାଜ ଭିତରକୁ ପଶିଗଲେ, ତତ୍ପରେ ନହ ସ୍ୱୟଂ ଭିତରକୁ ପ୍ରବେଶ କଲେ, ଆଉ ସେ ଯେତେବେଳେ ଭିତରକୁ ଚାଲିଗଲେ, ମୁଁ ଏପରି ଧାରଣା କରେ ଯେ ସର୍ବଶେଷ ବିଷୟଟି ଯାହାକୁ ସେ କହିଥିଲେ, ସେ ଦ୍ୱାର ଦେଶର ନିକଟରେ ଠିଆ ହୋଇପଡ଼ିଲେ ଆଉ କହୁଥିଲେ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଏହା ସର୍ବଶେଷ ଆହ୍ୱାନ ଅଟେ। ହେ ଭାଇ, କାହିଁ ସେହି ସ୍ଥାନ ଅଟେ ଯାହାର ନିକଟରେ ଆମମାନେ ଆଜି ଠିଆ ହୋଇଅଛୁ, ଜାହାଜର ଦ୍ୱାର ଦେଶରେ ଆସି ଠିଆ ହୋଇଅଛୁ, ଆଉ ଖ୍ରୀଷ୍ଟ ସେହି ଦ୍ୱାର ଅଟନ୍ତି। ଏହାକୁ ଆପଣମାନେ ଯଦି ଲିଖିତ ଆକାରରେ ଗ୍ରହଣ କରିବେ, ପୁଣି ଅଳ୍ପ ବହୁତ ଏହା ଉପରେ କାର୍ଯ୍ୟ କରିବାକୁ ଇଚ୍ଛା କରିବେ, ତେବେ ପ୍ରକାଶିତ ବାକ୍ୟ ଆଡ଼କୁ ଏହାକୁ ନେଇଯାଆନ୍ତୁ। ଫିଲାଡେଲଫିଆ ଓ ଲାଉଦିକିଆ ଯୁଗର ମଧ୍ୟବର୍ତ୍ତୀ ସମୟ ଆଡ଼କୁ ନିଅନ୍ତୁ। ସେ କହିଥିଲେ, ଆମ୍ଭେ ତୁମ୍ଭ ସମ୍ମୁଖରେ ଏକ ଉନ୍ମୁକ୍ତ ଦ୍ୱାରକୁ ଅବସ୍ଥିତ କରାଇଅଛୁ, ପୁଣି ତୁମେ ଏହାକୁ ଅଗ୍ରାହ୍ୟ କଲ। ବୁଝନ୍ତି ତ, ବିନାଶ ହେବା ପୂର୍ବେ ତାହା ସେହି ଘଡି ଅଟେ ଯାହା ମଧ୍ୟରେ ଆମମାନେ ବସବାସ କରୁଅଛୁ। ଏକ ମୁକ୍ତ ଦ୍ୱାର ମାତ୍ର ସେମାନେ ଶୁଣିବେ ନାହିଁ, ପୁଣି ସେମାନେ ତାହାକୁ ବର୍ତ୍ତମାନ ଦୂରେଇ ଦେଉଛନ୍ତି। ଆଉ ଦ୍ୱାର ଦେଶରେ ସେ ଠିଆ ହୋଇଥିଲେ, ପୁଣି ଘୋଷଣା କରିଥିଲେ, ସେହି ସମୟଟି ଅତି ନିକଟବର୍ତ୍ତୀ ଅଟେ ଯେତେବେଳେ ମୋ ଦ୍ୱାରା କଥିତ ବାକ୍ୟଟି ପରମେଶ୍ୱରଙ୍କ ବଚନଟି ସଫଳ ହେବ, ତାହା ହିଁ ସତ୍ୟ କଥା। ପୁଣି ଜାହାଜ ଭିତରକୁ ସେ ପଶିଗଲେ, ଆଉ ସେ ଯେତେବେଳେ ଜାହାଜ ଭିତରକୁ ପ୍ରବେଶ କରିଗଲେ, ତତ୍ପରେ କଣ ଘଟିଲା ସେ କଥାକୁ ଆପଣମାନେ ଜାଣନ୍ତି କି? ପରମେଶ୍ୱର ଦ୍ୱାରଟିକୁ ବନ୍ଦ କରିଦେଲେ। ଓହୋ, ଆଶ୍ଚର୍ଯ୍ୟଜନକ! ଅନ୍ୟ କାହାରିକୁ ଏହା ବନ୍ଦ କରିବାକୁ ଏହାକୁ ବନ୍ଦ କରିବାକୁ ପଡ଼ିନଥିଲା, ପରମେଶ୍ୱର ଏହାକୁ ବନ୍ଦ କରିଦେଲେ। ତାହି ସବୁକିଛି ବିଷୟ ଥିଲା, ପରିତ୍ରାଣ ପାଇବାର ସର୍ବଶେଷ ସୁଯୋଗଟି ସମାପ୍ତ ହୋଇସାରିଥିଲା। ତେଣୁକରି ମୁଁ ଏପରି ଧାରଣା କରିପାରେ ଯେ ବାଳକଗଣ ହାତକୁ ହାତ ଯୋଡ଼ି ହୋଇ ସେହିପରି ଭାବରେ କଳାଗତ ଥାଇ ଜାହାଜର ପ୍ରାୟ ପାଞ୍ଚଶହ ଗଜ ଦୂରତାରେ ଅବସ୍ଥିତ ଥିଲେ। ପୁଣି ବୃଦ୍ଧ ଶ୍ରେଣୀୟ ଦଳଗୁଡ଼ିକ ଚାରିଆଡ଼କୁ ବୁଲାବୁଲି କରୁଥିବେ, ଆଉ କହୁଥିବେ, ଆଚ୍ଛା ତେବେ ସେହି ବୃଦ୍ଧ ବ୍ୟକ୍ତିଟି ସେହି ସ୍ଥାନରେ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିବ, ଲକ୍ଷ୍ୟ କରନ୍ତି ତ। ତେଣୁ ତାଙ୍କରି ପରିହାସ କରିବା ଲାଗି ପଡ଼ିଲେ, ଠିକ ସେହିପରି ଭାବେ ତାଙ୍କୁ ଭର୍ଷଣ କରିବାକୁ ଲାଗିଲେ। ପୁଣି ଆପଣମାନଙ୍କୁ ତ ଜଣା, ପ୍ରତ୍ୟେକ ବ୍ୟକ୍ତି ସେପକାର ବର୍ତ୍ତମାନ ଶୁଣନ୍ତୁ, ହୋଇପାରେ ଏହା ଆମମାନଙ୍କୁ ସାହାଯ୍ୟ କରିବ। ଧ୍ୟାନର ସହିତ ଶୁଣନ୍ତୁ, ଆପଣମାନେ ପରମେଶ୍ୱରଙ୍କ ବଚନକୁ ଗ୍ରହଣ କରି ନିଅନ୍ତି, ପୁଣି ଈଶ୍ୱରଙ୍କ ବଚନକୁ ପାଳନ କରନ୍ତି, ସେତେବେଳେ ବହୁଧା ଏପରି ସମୟ ମଧ୍ୟ ଆସି ପହଞ୍ଚେ, ଆପଣମାନେ କରିପାରିଲା ଭଳି ସବୁକିଛି କର୍ମକୁ କରିସାରିଲା ଉତ୍ତରେ ଆପଣଙ୍କର ବିଶ୍ୱାସକୁ ଏକ ପରୀକ୍ଷାରେ ପକାଯାଏ। ଏହି ସ୍ଥାନରେ ନିଜ ପରର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ନାହାନ୍ତି, ଠିକ ସେହି କ୍ଷେତ୍ରଟି ଉପରେ ମୁଁ ବର୍ତ୍ତମାନ ଦଣ୍ଡାୟମାନ ଅଟେ, ତାହିଁ ସତ୍ୟ କଥା। କଣ ଯେ କରିବା କଥା ତାହାକୁ ମୁଁ ଆଦୌ ଜାଣେ ନାହିଁ। ଉଦ୍ଦୀପନାଟି ଶେଷ ହୋଇସାରିଅଛି, ଆପଣମାନେ ବୁଝନ୍ତି ତ, ପରବର୍ତ୍ତୀ ଡାକରା ଯେ କେଉଁ ସ୍ଥାନ ଅଟେ ସେ କଥାକୁ ସୁଦ୍ଧା ମୁଁ ଜାଣେ ନାହିଁ। ମୁଁ ତ କେବଳ ଠିଆ ହୋଇଅଛି, ଧୈର୍ଯ୍ୟହୀନ ହୋଇ ଚାହୁଁଅଛି ପରବର୍ତ୍ତୀ ସ୍ଥାନଟି ଯେ କଣ ତା ପାଇଁ ବିଚଳିତ ହେଉଅଛି। ନୋହ ଭିତରକୁ ପ୍ରବେଶ କରିଗଲେ, ସେ ପରମେଶ୍ୱରଙ୍କ ଇଚ୍ଛାକୁ ଅନୁସରଣ କଲେ, ତାଙ୍କ ପଛରେ ପରମେଶ୍ୱର ଦ୍ୱାରଟିକୁ ବନ୍ଦ କରିଦେଲେ, ତଥାପି ସାତ ଦିନ ପର୍ଯ୍ୟନ୍ତ ଆଦୌ ବର୍ଷା ହେଲା ନାହିଁ। ନୋହ ଯେ କଣ ବିଚାର କଲେ ତାହା ଘେନି ମୁଁ ବିସ୍ମିତ ହୁଏ। ସେହି ରୁଦ୍ଧ ଜାହାଜ ମଧ୍ୟରେ ସବୁବେଳେ ରହି କଣ ବିଚାର କଲେ? ନୋହ
ଜାହାଜ ମଧ୍ୟରେ ବସିଥିଲେ, ଦଳଟି ବନ୍ଦ ହୋଇ ସାରିଥିଲା। ସେ ଚିନ୍ତା କଲେ, ସନ୍ତାନଗଣ ଯେକୌଣସି ମୁହୂର୍ତ୍ତରେ କେବଳ ଆଉ ତୁମେମାନେ ଏହାକୁ ଶୁଣିବ, ଆମମାନେ ଦଳଟିକୁ ଟାଣିଦେବୁ। ଚିଙ୍କୁଳିକୁ ଉପରକୁ ଠିକ ଏହି ସ୍ଥାନରେ ରହିଛି, ସେମାନେ ଉପର ତାଳର ଠିକ ସେହି ସ୍ଥାନରେ ଥିଲେ, ତୁମମାନେ ତାହା ଜାଣ। ପଶୁଗଣ ତଳ ମହଲାରେ ଅଛନ୍ତି, ପୁଣି ପକ୍ଷୀଗଣ ମଝି ମହଲାରେ ଅଛନ୍ତି, ଆଉ ସେମାନେ ଉପର ମହଲାରେ ଥିଲେ।
ଏହି ସୂର୍ଯ୍ୟ ଆରେବା ପ୍ରଭାତ ସମୟରେ ଅନ୍ଧକାରମୟ କରି ପକାଉଥିବା କୌଣସି ଏକ ବସ୍ତୁ ସେଠାରେ ଥିବ, ବର୍ଷା ଦଳ ଧାରାଗାମୀ ହେବ। ମାତ୍ର ପରବର୍ତ୍ତୀ ଦିନ ସକାଳେ ସୂର୍ଯ୍ୟ ପୁନର୍ବାର ଉଦିତ ହେଲା।
ଏପରି ହୋଇପାରେ ଯେ କେତେକ ବ୍ୟକ୍ତି ନୋହଙ୍କୁ ଅଧା ପନ୍ତରିଆ ଭାବେ ବିଶ୍ୱାସ କରିଥିଲେ।
ନୋହ ସମ୍ଭବତଃ ସେହି ସ୍ଥାନଟି ଆଡ଼କୁ ଚାଲି ଯାଇଥିଲେ, ପୁଣି ଜାହାଜର ପାର୍ଶ୍ୱବର୍ତ୍ତୀ ଇଲାକାରେ ଠିଆ ହୋଇ ପଡ଼ିଥିଲେ। ପୁଣି ସେମାନେ କହିଥିଲେ, କଣ ଯେ ଘଟଣା ସେ କଥାକୁ ତୁମମାନେ ଜାଣ କି? ସେହି ବୃଦ୍ଧ ବ୍ୟକ୍ତି ଜଣକ ସମ୍ଭବତଃ ଠିକ ବ୍ୟକ୍ତିଟି ଥିଲେ, ଆମମାନେ ଏହିଠାରେ ଠିଆ ହୋଇଥିବା ଭଲ କଥା। ସେତେବେଳେ ସେମାନେ ଭୁଲଟିକୁ ବୁଝିଲେ, ପରମେଶ୍ୱରଙ୍କ ଜଣେ ଭାବବାଦୀ କୌଣସି ଭୁଲ କରନ୍ତି ନାହିଁ, ପରମେଶ୍ୱର ବଚନଟି କଦାପି ଅସଫଳ ହୋଇପାରେ ନାହିଁ।
ଜୁନୁସ ନିନିବିକୁ ଯାଉଅଛନ୍ତି, ଏହାରି ଉପରେ ପ୍ରଚାର କରିଥିବା ସନ୍ଦେଶକୁ ଆପଣମାନେ ମୋ ଠାରୁ ଶୁଣିଛନ୍ତି।
ସେମାନେ କହିଥିଲେ ଯେ ସେ ପଛଘୁଞ୍ଚା ଦେଇଥିବା ଜଣେ ବ୍ୟକ୍ତି ଥିଲେ, ସେ ନିଶ୍ଚିତ ଭାବେ ସେପରି ଆଦୌ ନଥିଲେ। ସେ ତ ପରମେଶ୍ୱରଙ୍କ ଇଚ୍ଛା ବିଷୟରେ ଯଥାର୍ଥ ଥିଲେ, ପ୍ରକୃତରେ ତାହା ହିଁ ସେ ପ୍ରଭୁଙ୍କ ବଚନକୁ ପାଇଥିଲେ, ଆଉ ସେ ତହିଁରେ ବିଶ୍ୱସ୍ତତା ସହିତ ଗମନାଗମନ କରିଥିଲେ।
ଏହି ସ୍ଥାନରେ ନୋହ କହିଥିଲେ, ଏତେବେଳେ ପିଲାମାନେ ତୁମମାନେ ସମସ୍ତେ ଚାରିପାଖକୁ ଘେରି କରି ରୁହ,
ପୁଣି ତୁମମାନେ ସର୍ବପ୍ରଥମ ବାଦଲଟିକୁ ଦେଖିବ, ଯାହାକି ଏଥିପୂର୍ବେ କଦାପି ଆକାଶର ବକ୍ଷରେ ଦେଖାଯାଇଥିଲା। ଏହା ପ୍ରାତଃକାଳର ସମୟରେ ଆକାଶର ବକ୍ଷରେ ବିସ୍ତାରିତ ହେବ।
ଆଚ୍ଛା, ତେବେ ସୂର୍ଯ୍ୟ ଉଦିତ ହେଲା,
ଏପରି ହୋଇପାରେ ଯେ ସମ୍ଭବତଃ ଦିନର 9ଟା ସମୟରେ ଘଟିବ। ଆମେ ସକାଳ 9ଟା ସମୟରେ ଦେଖିବା କି, 10ଟା ସମୟରେ ଦେଖିବା କି, 11ଟା ସମୟ ଦେଖିବା କି, 12ଟା ସମୟ ଦେଖିବା କି, 3ଟାରେ କି, 4ଟାରେ କି, 5ଟାରେ କି, 6ଟାରେ କି?
ଆରେ ବା, ସେ ତ ଗତକାଲି ଠାରୁ କବାଟିକୁ ବନ୍ଦ କରିଦେଲେ, ମଧ୍ୟ ତାହା ହିଁ କଲେ।
ସେମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତି ଏପରି କହିଥିଲେ, ଆଚ୍ଛା ତେବେ କଣ ସେ କଥାକୁ ତୁମମାନେ ଜାଣ କି? ମୁଁ ତ ଭଉଣୀ ସୁଜିଙ୍କ ସହିତ ମିଶି ସେହି ସୁନାମଧନ୍ୟ ମଣ୍ଡଳୀ ସହିତ ସହମତ ହୋଇ ରହିବାକୁ ଯାଉଅଛି, ତାଙ୍କର ସେ ବିରାଟ ମଣ୍ଡଳୀ ସହିତ ସହଭାଗିତା ରଖିବାକୁ ଯାଉଅଛି। ସେ ବୃଦ୍ଧ ବ୍ୟକ୍ତି ଜଣକ ପାଗଳ ଅଟନ୍ତି,
ବୁଝନ୍ତି ତ,
ସେ ତ ସେହି ସ୍ଥାନଟି ଆଡ଼କୁ ଚାଲିଗଲେ, ପୁଣି ସେହି କବାଟଟିକୁ ବନ୍ଦ କରିଦେଲେ, ଆଉ କହିଲେ ବର୍ଷା ଧର ସାହିବାକୁ ଯାଉଥିଲା, ପୁଣି ସେହି ଜାହାଜ ମଧ୍ୟରେ ସେ ବସି ରହିଲେ। ଏଥିସହିତ ସେତେବେଳେ ଅନ୍ୟ କିଛି ଘଟଣା ଘଟିଲା ନାହିଁ, ବୁଝନ୍ତି ତ, ସୂର୍ଯ୍ୟ ପୁଣି ପୂର୍ବପରି ଉଦିତ ହେଲା, ଆଉ ସବୁଦିନ ପରି ଏହା ଉଦୟସ୍ଥଳୀରୁ ଆରମ୍ଭ କରି ଅସ୍ତାସ୍ତ୍ର ପର୍ଯ୍ୟନ୍ତ ଗମନ କଲା, ବର୍ଷା ବୋଲି କୌଣସି ଚିହ୍ନବର୍ଣ୍ଣ ଆଭାସ ସୁଦ୍ଧା ଦେଖିବାକୁ ମିଳିଲା ନାହିଁ।
ତେଣୁ ସେହି ଶିଥିଳ ମନାଗଣ, ଅଧା ପନ୍ତରିଆ ବିଶ୍ୱାସୀଗଣ, ଅମାର୍ଜିତ ହୃଦୟ ବିଶିଷ୍ଟ ବ୍ୟକ୍ତିଗଣ, ଯେଉଁମାନେ ଈଶ୍ୱରଙ୍କୁ ଗ୍ରହଣ କରିବାକୁ ଆଦୌ ଆଗ୍ରହୀ ହେଉନଥିଲେ, ସେମାନେ ଜୀବିତ ରୁହ ଅଥବା ମର ଏପରି ଅଭିଳାଷ ସହିତ ଆବଦ୍ଧ ଥାଇ ପଥର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ଅଗ୍ରସର ହେବାକୁ ଲାଗିଲେ।
ମୁଁ ଯେ କଣ ଅର୍ଥ କରି ପ୍ରକାଶ କରେ ସେ କଥାକୁ ଆପଣମାନେ ବୁଝନ୍ତି କି?
ନିଜ ନିଜର ଦୃଢ଼ତାର ଅବସ୍ଥା ସହିତ ଥାଇ ଠିଆ ହୋଇ ରହନ୍ତୁ,
ବଞ୍ଚନ୍ତୁ ଅବା ମରନ୍ତୁ, ବୁଡ଼ନ୍ତୁ ଅବା ନିମ୍ନଗାମୀ ହୁଅନ୍ତୁ, ତଥାପି ସେହି ଯୋଗ୍ୟ ସ୍ଥାନରେ ପୂର୍ବାବସ୍ଥା ନେଅ ଅବିଚଳିତ ହୋଇ ରହିଥାନ୍ତୁ।
ଅବ୍ରାହମ ଯେତେବେଳେ ଥିଲେ ବିଶ୍ୱାସୀଗଣଙ୍କ ସେହି ପିତା ଜଣଙ୍କ, ସେ ତ ଛୁରୀ ଖଣ୍ଡିକୁ ଟାଣି ଆଣିଥିଲେ, ନିଜ ସନ୍ତାନର କେଶ ଗୁଡ଼ିକୁ ପଶୁ ପାଖକୁ ଟାଣି ଆଣି ଶକ୍ତ ଧରିଥିଲେ, ତାର ଗଳାଟିକୁ କାଟିଦେବାକୁ ଯେପରି କରିଥିଲେ। ସେ କହିଥିଲେ, ମୁଁ ଏଥିରେ ଦୃଢ଼ ନିଶ୍ଚିତ ଅଟେ ଯେ ତାହାକୁ ମୃତ୍ୟୁରୁ ଜୀବିତ କରି ଉଠାଇବା ନିମନ୍ତେ ଈଶ୍ୱର ସକ୍ଷମ ଅଟନ୍ତି। ଯେଉଁ ଧାରଣା ଜନିତ ବିଶ୍ୱାସରେ ମୁଁ ତାଙ୍କୁ ଏହାରି ମଧ୍ୟରେ ଥାଇ ଅନୁଭବ କରେ, ଶେଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ବଚନକୁ ଅନୁସରଣ କରିବାର ସଂକଳ୍ପକୁ ନେଇ ଅଗ୍ରସର କରିବାରେ ସେ ଇଚ୍ଛୁକ ହୋଇ ରହିଥିଲେ।
ଆପଣ ଏହାକୁ ଧ୍ୟାନରେ ରଖନ୍ତି କି, ଏହା ଯେ କିପରି ଧର ବିଷୟ ଅଟେ ସେଥିରେ କିଛି ହେଲେ କହିବାର ନାହିଁ, ତଥାପି ସେହି ସ୍ଥାନରେ ଅବିଚଳ ଯେବେ ରହନ୍ତୁ, ପ୍ରତ୍ୟେକଟି ପରିସ୍ଥିତି ଯଦି ସେପରି ଧର ହୋଇ ଧାରଣା ଜାତ ହୁଏ, ପୁଣି ଆପଣମାନେ ଅଧିକ କିଛି ପଥକୁ ଅନୁସରଣ କରିବାକୁ ଚାହାନ୍ତି, ତେବେ ସେତିକିଟା ସଂକଳ୍ପ ପଥକୁ ଅଗ୍ରସର କରନ୍ତୁ।
ପୁଣି ଆପଣ କାନ୍ଥଟିକୁ ଯଦି ଆଘାତ ପ୍ରଦାନ କରନ୍ତି, ତେବେ ଯେତେବେଳେ ପର୍ଯ୍ୟନ୍ତ ପରମେଶ୍ୱର କାନ୍ଥଟିର ମଧ୍ୟ ଦେଇ ଆର ଦିଗକୁ ପଥନ୍ମୁକ୍ତ ନ କରନ୍ତି, ଯଥାସ୍ଥରେ ସ୍ଥିର ହୋଇ ରହିଥାନ୍ତୁ।
ପ୍ରଥମ ଦିନଟି ବିତିଗଲା, ଦ୍ୱିତୀୟ ଦିନଟି ବିତିଗଲା, ତୃତୀୟ ଦିନଟି ବିତିଗଲା, ଚତୁର୍ଥ, ପଞ୍ଚମ, ଷଷ୍ଠ ଦିନଗୁଡ଼ିକ ବିତିଗଲେ।
ଆପଣମାନଙ୍କୁ ତ ଜଣା, ନୋହଙ୍କୁ କରିବାକୁ ତଥାପି ଅଧିକ କିଛି କାର୍ଯ୍ୟ
ବାକି ରହିଯାଇଥିଲା। ତାଙ୍କ ସହଭାଗିତାର କେତେକ ଜଣ ବ୍ୟକ୍ତି ଯେ ସେପରି କହିଥିବେ, ଏପରି ମୁଁ ଧାରଣା କରେ, ଏପରି କହିଥିବେ, ହେ ପିତା, ଆମମାନେ ଯେ ଖିଡ଼ିକି ପର୍ଯ୍ୟନ୍ତ ଚଢ଼ିଯାଉ, ଏପରି ବିଚାରକୁ ଆପଣ ପୋଷଣ କରନ୍ତି କି? ଏହା ଯେ ସବୁ କ୍ଷେତ୍ରରେ ଏକ ଭୁଲ ଧାରଣା ଅଟେ, ଏପରି ବିଚାର କରନ୍ତି କି? ସେ କହିଥିଲେ, ନୁହେଁ ନୁହେଁ, ଏପରି କଦାପି ନୁହେଁ। ସେହି ଜଣକ କିଏ ଥିଲେ ଯିଏକି ହନକଙ୍କୁ ଉର୍ଦ୍ଧ୍ୱନୀତ କଲେ? ସେହି ଜଣକ କିଏ ଥିଲେ ଯିଏକି ଉକ୍ତ ଦ୍ୱାରଟିକୁ ବନ୍ଦ କରିଥିଲେ? ସେହି ଜଣକ କିଏ ଥିଲେ ଯିଏକି ଆମମାନଙ୍କ ସମ୍ମୁଖରେ ଏହିସବୁ କର୍ମକୁ ସଫଳ କଲେ? ସେ ଯଦି ଆମମାନଙ୍କୁ ଏତେ ଦୂର ପର୍ଯ୍ୟନ୍ତ କଢ଼ାଇ ଆଣିଲେ, ପୁଣି ଆମମାନଙ୍କ ଭିତରେ ରୁଦ୍ଧ କରି ରଖିଲେ, ତେବେ ଆସୁ ଆମେ ତାଙ୍କ ସହିତ ଲାଗି ରହିଥିବା। ତାହା ହିଁ ଏହା ଅଟେ ମଣ୍ଡଳୀ, ଏହା ହିଁ ଅଟେ। ସେହେତୁ ସେ ଏହି ଜଗତ ମଧ୍ୟରୁ ଆମମାନେ ଯଦି ବାହାର କରି ଏହାବତ୍ କଢ଼ାଇ ଆଣିଛନ୍ତି, ପୁଣି ଏତେ ଦୂର ପର୍ଯ୍ୟନ୍ତ କଢ଼ାଇ ଆଣିଥିଲେ, ତତ୍ପରେ ତାଙ୍କ ସହିତ ବାସ କରାଇ ଭିତର ପାଖରେ ରୁଦ୍ଧ କରି ରଖିଥିଲେ, ଆଉ ପବିତ୍ର ଆତ୍ମାଙ୍କଠାରେ ଅବସ୍ଥାନ କରାଇ ଆମମାନଙ୍କ ଚାରିପାଖରୁ ଆଚ୍ଛାଦନ କରି ରଖିଥିଲେ, ତାଙ୍କଠାରେ ଅବସ୍ଥାନ କରି ରଖିଥିଲେ, ପୁଣି ଆମମାନଙ୍କ ମଧ୍ୟ ଦେଇ ଅଗ୍ରସର ହେଲେ, ଏବେ ଆସନ୍ତୁ ଶେଷ ପର୍ଯ୍ୟନ୍ତ ତାହାଙ୍କୁ ଅନୁସରଣ କରି ଚାଲିଥିବା। ତାହା ନିରାଟ ସତ୍ୟ କଥା ଅଟେ।
ସମୟଟି ଉପସ୍ଥିତ ହେବ, ସମୟଟି ନିହାତି ପକ୍ଷେ ଉପସ୍ଥିତ ହେବ, ତେଣୁ ପରିହାସଗଣଙ୍କୁ ସେମାନଙ୍କ ଇଚ୍ଛାନୁସାରେ ମତବ୍ୟକ୍ତ କରିବାକୁ ଛାଡ଼ି ଦିଅନ୍ତୁ। ତତ୍ପରେ ସପ୍ତମ ଦିନରେ ସେଦିନ ଜନସମୂହ ନଗରର ଗଳିକନ୍ଦିରେ ରାସ୍ତାଗୁଡ଼ିକ ଉପରେ ଦେଖିବାକୁ ମିଳିଲେ। ସେମାନେ ସେପରି ଧରଣର ଏକ ଘଟଣାକୁ ପୂର୍ବେ କଦାପି ଦେଖିନଥିଲେ। ବାଦଲଗୁଡ଼ିକୁ ଆକାଶ ପକ୍ଷରେ ଘୋଟି ଆସୁଥିଲା, ଘଡ଼ଘଡ଼ି ଶବ୍ଦର ଭୀଷଣ ଭୟଙ୍କର ଗର୍ଜନ ସବୁ ଥିଲା, ବିଜୁଳିର ତେଜର ଚମକ ଆକାଶର ଏକ ଦିଗରୁ ନେଇ ଅନ୍ୟ ଦିଗ ପର୍ଯ୍ୟନ୍ତ ଝଟକୁଥିଲା। ପ୍ରାୟ ସାତଟା ସମୟରେ ବର୍ଷା ଜଳ ବରକୋଳିଆ ଟୋପାଗୁଡ଼ିକୁ ଧରାଶାୟୀ ହେବାରେ ଲାଗିଲା। ଭୂପୃଷ୍ଠରେ ସର୍ବପ୍ରଥମ ଥର ପାଇଁ ସେପରି ଧରଣର ବର୍ଷା ଟୋପା ପଡ଼ିବାରେ ଲାଗିଲା। ମୁଁ ଏପରି ଧାରଣା କରେ ଯେ ପକ୍ଷୀ ଗୁଡ଼ାକ ଥଡ଼ିବାରେ ଲାଗିଲେ, ପ୍ରକୃତିର ସକଳ ପ୍ରକାର ବିଷୟ ଛିନ୍ନ ଭିନ୍ନ ହେବାରେ ଲାଗିଲା, ମନୁଷ୍ୟ ବିସ୍ମିତ ହେବାରେ ଲାଗିଲେ। ପୁଣି କହିଲେ, ତୁମମାନଙ୍କ ନିକଟରେ ରହିଥିବା ବୈଜ୍ଞାନିକ ସରଞ୍ଜାମ ଗୁଡାକ କାଢ଼ି ଆଣ, ତୁମମାନଙ୍କ ରାଡର ଗୁଡାକ ପରୀକ୍ଷା ନିରୀକ୍ଷା କର, ଆମମାନଙ୍କୁ ଜଣାଲ ଏହିସବୁର ଅର୍ଥ ଯେ କଣ, ସେ କଥାକୁ ଆମମାନଙ୍କୁ ଜଣାଅ, ଆମମାନଙ୍କୁ ତା ଜଣାଇବ କି? କିନ୍ତୁ ଏହା ତ ଆଉ କାର୍ଯ୍ୟ କରିନଥିଲା। ସେମାନେ ଆମମାନଙ୍କ ଜୀବନ କାଳର କୌଣସି ସମୟରେ ଏପରି ଧରଣ ବିଭିଷକ ଆମେ ଆଦୌ ଦେଖିନଥିଲୁ। ଆଚ୍ଛା, ତେବେ ପ୍ରାୟ ମଧ୍ୟାହ୍ନ ସମୟରେ ସକଳ ନିର୍ଝର ମାନ କୂଳ ଲଙ୍ଘିବାରେ ଆରମ୍ଭ କଲେ। ପ୍ରାୟ ପରବର୍ତ୍ତୀ ସକାଳ ବେଳା ନଦୀ ଗୁଡାକ ଗଭୀର ସାଗର ମାନ ଉଛୁଳିବାରେ ଲାଗିଲେ। ପ୍ରାୟ ପ୍ରଥମ ତିନି ଚାରି ଦିନ ମଧ୍ୟରେ ଜଳ ସମୂହ ବନ୍ୟା ଜଳ ହୋଇ ସହରର ସକଳ ରାଜମାର୍ଗ ଗୁଡାକ ଉପରେ ପ୍ଲାବିତ ହେବାରେ ଲାଗିଲେ। ଲୋକମାନେ ଜାହାଜର ଚତୁଃପାର୍ଶ୍ୱ ଘେରିବାରେ ଲାଗିଲେ, ଘର ଦେଶକୁ ଆଘାତ କରିବାରେ ଲାଗିଲେ, ଖୋଲି ପକାଅ ଏପରି କହି ଚିତ୍କାର କରି ଲାଗିଲେ। ନୁହତ ସମୁଚୀନ ରୂପେ ତରଙ୍ଗ ମାଳରେ ଉର୍ଦ୍ଧ୍ୱକୁ ଧୀରେ ଧୀରେ ଉଠିବାରେ ଲାଗିଲେ। ତାହା ସମ୍ଭବତଃ 20 ଫୁଟ ଉପରକୁ ଉଠିଗଲା, ଯେପରିକି ବାଇବଲ କହିଥିଲା ବୋଲି ମୁଁ ବିଶ୍ୱାସ କରେ। ଜାହାଜଟି ଭୂମିକୁ ତ୍ୟାଗ କରି ଉପରକୁ ଭାସି ଉଠିଲା, ଭୂମିର ସମତଳ ସୀମାକୁ ଛାଡ଼ି ଉପରକୁ ଉଠିଲା, ପୁଣି ଆପଣାର ଉପାୟରେ ଭାସି ଆଗକୁ ବଢ଼ିବାରେ ଲାଗିଲା। ସେମାନେ ସର୍ବୋଚ୍ଚ ଶୃଙ୍ଗକୁ ଆରୋହଣ କରିଗଲେ, ସବୁଠାରୁ ଉଚ୍ଚତର ସ୍ଥାନରେ ଅବସ୍ଥାନ କଲେ, ସେମାନେ ଚିତ୍କାର କଲେ, ପୁଣି ପ୍ରାଣବାୟୁ ବିଶିଷ୍ଟ ପ୍ରତ୍ୟେକ ପ୍ରାଣୀ ବିନଷ୍ଟ ହେଲେ। ଯେଉଁମାନେ ଜାହାଜଟିର ମଧ୍ୟରେ ଆଶ୍ରୟ ପାଇଲେ ନାହିଁ, ପ୍ରାଣବାୟୁ ବିଶିଷ୍ଟ ପ୍ରତ୍ୟେକ ପ୍ରାଣୀ ନାଶ ହେଲେ। ସେମାନେ କରୁଣା ଲାଭର ନିମିତ୍ତ ଚିତ୍କାର କରିଥାଇ ପାରନ୍ତି, ମାତ୍ର ସେମାନେ ପରମେଶ୍ୱରଙ୍କୁ ଏକାଧିବାର ଏପରି ଭାବେ ଅବଜ୍ଞା କରି ଚାଲିଲେ ଯେ ପରିଶେଷରେ ତାଙ୍କର ବିଚାର ନିଷ୍ପତ୍ତି କରିବା ବିନୁ ଅନ୍ୟ କୌଣସି ପନ୍ଥା ଅବଶିଷ୍ଟ ରହିଲା ନାହିଁ। ପୁଣି ତାଙ୍କର ବିଚାରଟି ହିଁ ସୁବିଚାର ନ୍ୟାୟ କାରଣ ଅଟେ। ସମାନ ଧର ଚେତନାବାଣୀ ଯେପରିକି ହବାଙ୍କୁ କହିଥିଲେ, ଯେଉଁଦିନ ତୁମେ ତହିଁରୁ ଭୋଜନ କରିବ ସେହିଦିନ ତୁମେ ଅବଶ୍ୟ ମରିବ। ବର୍ତ୍ତମାନ ଆପଣମାନଙ୍କୁ ଧ୍ୟାନ ଦେବା ପାଇଁ ମୁଁ ଇଚ୍ଛା ପ୍ରକାଶ କରେ। ଆମମାନେ ଲକ୍ଷ୍ୟ କରିଅଛୁ, ଦୁଇଥର ଆମମାନେ ବର୍ତ୍ତମାନ ଲକ୍ଷ୍ୟ କଲୁ ଯେ ବଚନଟି ସକଳ ପ୍ରକାରର ଯୁକ୍ତିତର୍କର ସହିତ ଥାଇ ଯୁଦ୍ଧର ଅବସ୍ଥାନରେ ଉପସ୍ଥିତ ହେଲା। ବର୍ତ୍ତମାନ ଏହା ପୁନର୍ବାର ଉପନୀତ ହେବାକୁ ଯାଉଅଛି, ବଚନର ବିରୁଦ୍ଧରେ ଯୁକ୍ତିତର୍କର ଅବସ୍ଥାକୁ ସାମ୍ନା କରିବାକୁ ଯାଉଅଛି। ବର୍ତ୍ତମାନ ଆପଣମାନେ ଉଚିତ ନିରୂପଣକୁ କରିପାରନ୍ତି। ଜିଓସିଓ ସେହି ସମାନ କଥାକୁ କହିଥିଲେ, ସେ କହିଥିଲେ, ଯଦି ବା ପରମେଶ୍ୱରଙ୍କୁ ସେବା କରିବା ତୁମମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମମାନେ କାହାର ସେବା କରିବ ତାହା ଆଜି ମନୋନୀତ କର। କି ନଦୀ ସେ ପାଣିରେ ତୁମମାନଙ୍କ ପୂର୍ବପୁରୁଷମାନେ ଯେଉଁ ଦେବତାମାନଙ୍କୁ ସେବା କଲେ ସେମାନଙ୍କ, କିମ୍ବା ଯେଉଁ ଇମରିଆମାନଙ୍କ ଦେଶରେ ତୁମମାନେ ବାସ କରୁଅଛ ସେମାନଙ୍କ ଦେବତାମାନଙ୍କୁ ସେବା କରିବ, ଏହା ମନୋନୀତ କର।
ପ୍ଲାବନର ପୂର୍ବବର୍ତ୍ତୀ ପୂର୍ବପୁରୁଷଗଣ ଜଳ ପ୍ଲାବନ ମଧ୍ୟରେ ଗମନ କଲେ, ଯେଉଁମାନେ ପରମେଶ୍ୱର ବଚନକୁ ବିଶ୍ୱାସ କଲେ, ଏମୋରିୟମାନେ ଏହି ବିଶ୍ୱାସକୁ ଅବଜ୍ଞା କଲେ। ପରମେଶ୍ୱର ସେମାନଙ୍କର ଭୂଖଣ୍ଡଟି ତୁମମାନଙ୍କୁ ଦେଇଅଛନ୍ତି, ତଥାପି ପରମେଶ୍ୱରଙ୍କ ସେବା କରିବାକୁ ତୁମମାନଙ୍କ ଦୃଷ୍ଟି ଯଦି ମନ୍ଦ ଦିଶେ, ସେ ତୁମମାନେ କାହାର ସେବା କରିବ ଆଜି ଦିନ ନିରୂପଣ କର। ମାତ୍ର ମୁଁ ଓ ମୋର ପରିଜନ ଆମମାନେ ସଦାପ୍ରଭୁଙ୍କୁ ସେବା କରିବା, ଆମମାନେ ତାଙ୍କ ସହିତ ସତ୍ୟ ନିଷ୍ଠାର ସହିତ ବାସ କରିବୁ। ଆମେନ୍। ମୁଁ ତାହା ପସନ୍ଦ କରେ, ଏହା ହିଁ ଯୁଦ୍ଧଟି।
ଧ୍ୟାନ
ଦିଅନ୍ତୁ, ସେହି ଦିନଟି ଯେଉଁ ଦିନରେ ଏଦେନରେ ଥିବା ସେହି ଦୁର୍ଗଟି ଭାଙ୍ଗିଗଲା, ମନୁଷ୍ୟଟି ବାହାରି ଚାଲିଗଲା।
ଆମେନ୍।
ସେମାନେ ବାହାରି ଚାଲିଗଲେ, ତତ୍ପରେ ସେହି ଦିନ ଯେଉଁଦିନ ସେମାନେ ପରମେଶ୍ୱରଙ୍କ ନିୟମଟିକୁ ରକ୍ଷା କଲେ, ମହାପ୍ଲାବନର ସମୟରେ ତାହାକୁ ପାଳନ କଲେ, ସେମାନେ ଏଦେନ ମଧ୍ୟକୁ ପ୍ରବେଶ କଲେ, ସେମାନେ ଏଦେନ ମଧ୍ୟରୁ ବାହାରିଗଲେ, ସେମାନେ ଜାହାଜ ଭିତରକୁ ପଶିଗଲେ, ପୁଣି ଏହି ତୃତୀୟ ଥର ଅବସରରେ ସେମାନେ ଉର୍ଦ୍ଧ୍ୱଗନୀତ ହୁଅନ୍ତି, ବାହାରି ଯାଆନ୍ତି, ଭିତରକୁ ପ୍ରବେଶ କରନ୍ତି, ଉର୍ଦ୍ଧ୍ୱଗନୀତ ହୁଅନ୍ତି।
ଆମେନ୍।
ସେମାନେ ଦୁଇ ଥର କରି କଣ ଯେ କରିଥିଲେ, ସେ କଥାଟିକୁ ଆମ୍ଭେମାନେ ଲକ୍ଷ୍ୟ କରିଥାଉ। ମୁଁ ତ ପ୍ରଭୁଙ୍କ ସହିତ ଠିଆ ହୋଇ ରହିବାକୁ ଚାହେଁ, ଆପଣ ମଧ୍ୟ ସେପ୍ରକାର ଠିଆ ହୋଇ ରହିବାକୁ ଚାହାନ୍ତି ନାହିଁ କି? ମୁଁ ପରମେଶ୍ୱର ବଚନକୁ ପାଳନ କରି ରକ୍ଷା କରିବାକୁ ପସନ୍ଦ କରେ।
ଯୀଶୁ
କହିଥିଲେ, ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ସେ ପ୍ରକାର ଘଟିବ। ଉଚିତର ବିରୁଦ୍ଧରେ ଅନୁଚିତ, ସତ୍ୟର ବିରୁଦ୍ଧରେ ଅସତ୍ୟ, ଆଲୋକର ବିରୁଦ୍ଧରେ ଅନ୍ଧକାର, ଜୀବନର ବିରୁଦ୍ଧରେ ମୃତ୍ୟୁ, ବଚନର ବିରୁଦ୍ଧରେ ବିଜ୍ଞାନ ରହିଥିବେ, ତାହା ନିରାଟ ସତ୍ୟ କଥା ଅଟେ। ବୈଜ୍ଞାନିକ ଅନୁସନ୍ଧାନଟି ବଚନକୁ ଅପ୍ରମାଣିତ କରିବ, ଏହା ଯେପରି କରିଥାଏ ବୋଲି ସେମାନେ ବିଚାର କରନ୍ତି, କିନ୍ତୁ ଏହା ତ ବଚନକୁ ଆଦୌ ଅପ୍ରମାଣିତ କରେ ନାହିଁ। ଶୟତାନ ହାସଲ କରି ରହିଥିଲା, କାର୍ଯ୍ୟର ବିରୁଦ୍ଧାଚରଣ କରି ନିଜର ପ୍ରଣାଳୀକୁ ବ୍ୟବସ୍ଥିତ କରିଅଛି, ପୁଣି ଲୋକମାନଙ୍କୁ ଈଶ୍ୱରଙ୍କର ବଚନକୁ ଅବିଶ୍ୱାସ କରିବାକୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଯେପରି କର୍ମକୁ କରିଅଛି। ଉପାସନାର ଏକ ଭ୍ରାନ୍ତ ପଥ ଶୟତାନର, ଯାହାକୁ ଠିକ୍ କହିନ କରିଥିଲେ, ପୁଣି ବାଲାମ ସୁଦ୍ଧା କରିଥିଲେ। ସେମାନେ ଉଭୟ ଅତିଶୟ ରୂପେ ଅଧର୍ମୀ, ସେମାନେ ଉଭୟ ଅତିଶୟ ରୂପେ ଧାର୍ମିକାଚରଣ ବ୍ୟକ୍ତିଗଣ ଥିଲେ।
କୈନ
ଜଣେ ଧାର୍ମିକ ବ୍ୟକ୍ତି ଥିଲେ, ସେ ଏକ ବଳିଦାନର ବେଦୀକୁ ପ୍ରସ୍ତୁତ କରିଥିଲେ, ଏକ ବଳିଦାନର ବେଦୀକୁ ନିର୍ମାଣ କରିଥିଲେ। ପୁଣି ପରିଷ୍କାର ଭାବେ କହିଲେ, କୈନ ହେବଲଙ୍କ ଅପେକ୍ଷା ଅଧିକ ଧାର୍ମିକ ଥିଲେ, ନିଶ୍ଚିତ ରୂପେ ଥିଲେ। ହେବଲ କରିଥିବା ଠାରୁ ଅଧିକ କିଛି କାର୍ଯ୍ୟକୁ ସେ ପରମେଶ୍ୱରଙ୍କ ପାଇଁ କରିଥିଲେ, ମାତ୍ର ହେବଲ ପରମେଶ୍ୱରଙ୍କ ମାର୍ଗର ଅନୁସାରେ ଚଳପ୍ରଚଳ କରିଥିଲେ, ତାହା ହିଁ ସବୁକିଛି ବିଷୟ ଅଟେ। ସେ ଅଧିକ କିଛି କର୍ମକୁ କରିଥିଲେ, ସେ ଏକ ସୁପ୍ରସିଦ୍ଧ ସଂଗଠନକୁ ପ୍ରସ୍ତୁତ କରିଥିଲେ, ସେ ଏକ ବିରାଟ ସ୍ଥାନକୁ ନିର୍ମାଣ କରିଥିଲେ, ଖ୍ରୀଷ୍ଟିଆନର ଏକ ବିରାଟ ପରମ୍ପରାକୁ ସେ ସୃଷ୍ଟି କରିଥିଲେ। ମାତ୍ର ଆପଣମାନେ ଦେଖନ୍ତୁ, ସେ ଏକ ଭୁଲ ଧରଣର ପନ୍ଥାରେ ଅଗ୍ରସର କରିଥିଲେ, ପୁଣି ଏହା ଥିଲା, ଏହା କଦାପି ଗ୍ରହଣୀୟ ହୋଇନଥିଲା। ବର୍ତ୍ତମାନ ଭୁଲ ଧରଣର ପନ୍ଥା, ଯେହେତୁ ଏହା ବଚନର ବିରୁଦ୍ଧରେ ଥିଲା। ବାଲାମ ଠିକ୍ ମୋସାଙ୍କ ପରି ଖୁବ୍ ଧାର୍ମିକ ବ୍ୟକ୍ତି ଥିଲେ, ସେ ତ ସେହି ସମାନ ଧରଣର ବଳିଦାନ ସହିତ ଆସିଥିଲେ, ସମାନ ଧରଣର ବେଶସବକ ଗୁଡିକ ଆଣିଥିଲେ, ସମାନ ଧରଣର ସୂଚୀ ବସ୍ତୁ ଗୁଡାକୁ ଲାଭ କରିଥିଲେ, ପୁଣି ପ୍ରତିଟି ବସ୍ତୁ ସମାନ ଧରଣ ଥିଲା, ତତ୍ପରେ ସମାନ ପରମେଶ୍ୱରଙ୍କ ପ୍ରାର୍ଥନା କରିଥିଲେ, ପୁଣି ସେହି ସମାନ ଈଶ୍ୱରଙ୍କ ଠାରେ ବଳିଦାନ ଉତ୍ସର୍ଗ କରିଥିଲେ, ଯାହାଙ୍କ ନିକଟରେ ମୂଷା ମଧ୍ୟ ବଳିଦାନ ଉତ୍ସର୍ଗ କରିଥିଲେ। ଯଦ୍ୟପି ସେ ଏକ ଭ୍ରାନ୍ତିକର ପଥର ଅନୁସରଣ କରି ଆସିଥିଲେ, ବୁଝନ୍ତି ତ, ଏହା ତ ବଚନର ବିରୁଦ୍ଧରେ ଥିଲା, ଯେପରିକି ଏହା ଏଦେନ ଉଦ୍ୟାନ ମଧ୍ୟରେ ବିରୁଦ୍ଧାଚରଣକୁ କାର୍ଯ୍ୟକାରୀ କରିଥିଲା। ଆଧୁନିକ ଯୁଗର ମତବାଦ ସହିତ ବଚନ କଦାପି ସମ୍ମିଳିତ ହେବ ନାହିଁ, ବୁଝନ୍ତି ତ, ଆପଣମାନେ ଆଧୁନିକ ମତବାଦକୁ ଆଦୌ ଗ୍ରହଣ କରିପାରନ୍ତି ନାହିଁ। ପୁଣି ଶେଷ କରୁଥିବା ସମୟରେ ଧ୍ୟାନ ସହିତ ଶୁଣନ୍ତୁ, ବଚନଟି ଆଧୁନିକ ସମୟର କୌଣସି ମତବାଦ ସହିତ କଦାପି ମିଳିତ ହେବ ନାହିଁ, ଏହା ଏକ ପ୍ରକାର ମତବାଦକୁ ତତ୍ପରେ ବଚନକୁ ଆଦୌ ହାସଲ କରିପାରେ ନାହିଁ। ଆପଣଙ୍କୁ ବଚନ ହାସଲ କରିବାକୁ ଅଛି, ନହେଲେ ମତବାଦକୁ ହାସଲ କରିବାକୁ ଅଛି। ବର୍ତ୍ତମାନ ଉଭୟଟି ମଧ୍ୟରୁ ଆପଣମାନେ କାହାକୁ ଗ୍ରହଣ କରିବାକୁ ଯାଉଅଛନ୍ତି? ବାଇବଲ ଯଦି ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମର ବିଷୟକୁ ଶିକ୍ଷା ଦିଏ, ପୁଣି ମଣ୍ଡଳୀଟିଏ ଏପରି କହେ ଯେ ଏହା ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କ ନାମରେ ଅଟେ, ତେବେ ଆପଣମାନେ କାହାକୁ ବିଶ୍ୱାସ କରି ଯାଉଛନ୍ତି? ଯୀଶୁ ଯଦି କହିଥିଲେ ତୁମମାନଙ୍କୁ ଅବଶ୍ୟ ନୂତନ ରୂପେ ଜନ୍ମଗ୍ରହଣ କରିବାକୁ ଅଛି, ଆଉ ମଣ୍ଡଳୀ ଏପରି କହେ ଯେ ଆସି ଯୋଗଦାନ କର, ତେବେ କାହାକୁ ଆପଣମାନେ ବିଶ୍ୱାସ କରିବାକୁ ଯାଉଛନ୍ତି?
ପୁଣି
ଯୀଶୁ କହିଥିଲେ ବିଶ୍ୱାସୀମାନଙ୍କ ସହିତ ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ, ଆଉ ମଣ୍ଡଳୀ କହିଥାଏ ତୁମେ ତ ଯଥାର୍ଥରେ ଏକ ଉତ୍ତମ ସଦସ୍ୟ ଅଟ, କାହାକୁ ଆପଣମାନେ ବିଶ୍ୱାସ କରି ଯାଉଛନ୍ତି?
ଯୀଶୁ
ଯଦି କହିଥିଲେ ଯେ ସବୁ କର୍ମ ମୁଁ କରୁଅଛି ତୁମମାନେ ମଧ୍ୟ ସେହିସବୁ କର୍ମ କରିବ, ଆଉ ମଣ୍ଡଳୀ କହିଥାଏ ସକଳ ଆଶ୍ଚର୍ଯ୍ୟ କର୍ମର ଦିନ ମାନ ଶେଷ ହୋଇସାରିଅଛି, ତେବେ ଆପଣମାନେ କାହାକୁ ବିଶ୍ୱାସ କରି ଯାଉଛନ୍ତି? ମୁଁ ଯେ କଣ ଅର୍ଥ କରେ ତାହାକୁ ଆପଣ ବୁଝନ୍ତି କି? ସେହି ସବୁ ବିଷୟକୁ ସଠିକ ଭାବେ ପରିଚିତ କରାଉଥିବା ଦ୍ୱାରା ମୁଁ ଏହି ସ୍ତରରେ ଅଧିକ ଘଣ୍ଟାଏକ ଠିଆ ହୋଇପାରେ, ସେ ବିଭିନ୍ନ ଧରଣର ଘଟଣା ଗୁଡ଼ିକୁ ଉପସ୍ଥାପନ କରିପାରେ, ଏକ ମତବାଦ ଯେ କିପରି ଭାବରେ ନିର୍ମିତ ହୋଇ ପରମେଶ୍ୱରଙ୍କ ବାକ୍ୟ ସହିତ ଯୋଗସୂତ୍ର ରକ୍ଷା କରିବାକୁ ଏକ ପଦ୍ଧତିରେ ପରିଚିତ ହୋଇ ପାରିଲା, ସେ ବିଷୟକୁ ଦର୍ଶାଇ ପାରେ। ବର୍ତ୍ତମାନ ଖ୍ରୀଷ୍ଟିଆନ ଗରମ ବଚନର ବହୁ ଦୂରରେ ରହନ୍ତି। ଆଜ୍ଞା ହଁ, ତାହା ହିଁ ଜୀବନର ଏକ ଭ୍ରାନ୍ତିଜନକ ଚଳପଥକୁ ଏହି ବାକ୍ୟ ସହିତ ମିଶାଇ ଦେବାକୁ ଚେଷ୍ଟା କରୁଛନ୍ତି। ସେମାନେ ଆଜିକାଲି ସେହି ସବୁ ନାରୀଗଣଙ୍କୁ ଗ୍ରହଣ କରି ନିଅନ୍ତି ଯେଉଁମାନେ ଯେ ପ୍ରକାର ଧରଣର ବେଶଭୂଷାରେ ଭୂଷିତ ହୋଇ ରହିଥାନ୍ତି। ଏହି ପୁରୁଷମାନଙ୍କୁ ବିଚାରକୁ ନିଅନ୍ତୁ, ଯଦି ସେମାନେ ଧୂମ୍ରପାନ କରନ୍ତି, ମଦ୍ୟପାନ କରନ୍ତି କିମ୍ବା ଅନ୍ୟ କୌଣସି ଅଧମତର କର୍ମଗୁଡ଼ାକ କରନ୍ତି, ସେମାନଙ୍କୁ ଡିକନ ରୂପେ ମନୋନୀତ କରନ୍ତି, ପୁଣି ସେପରି ଧରଣର ଅନ୍ୟାନ୍ୟ ପଦବୀରେ ସଭାମାନ କରନ୍ତି, ମଣ୍ଡଳୀ ମଧ୍ୟ ସେଗୁଡ଼ିକୁ ବ୍ୟବସ୍ଥିତ କରନ୍ତି, ଏପରିକି ପାଳକ ସୁଦ୍ଧା ବ୍ୟବସ୍ଥିତ କରନ୍ତି। ଏହିପରି ଧରଣର ପୋଷାକ ଗୁଡ଼ିକୁ ପରିଧାନ କରି ରହିଥିବା ନାରୀମାନଙ୍କୁ ସେମାନେ ଯେପରି ଧରଣର ପୋଷାକ ପାର୍ଟିରେ ପରିଧାନ କରି ରହନ୍ତି ନା କାହିଁକି ସେମାନଙ୍କ ଇଚ୍ଛାନୁସାରେ ସେପ୍ରକାର ପିନ୍ଧିବାକୁ ଦିଅନ୍ତି, ପୁଣି ସେମାନଙ୍କୁ ମଣ୍ଡଳୀ ମଧ୍ୟ ନେଇ ଆସନ୍ତି ଆଉ ଆରାଧନା ମଧ୍ୟରେ ଏମାନଙ୍କୁ ଭଗ୍ନୀଗଣ ବୋଲି ପରିଚିତ କରାନ୍ତି। ସେପରି ଧରଣର ଆସନରେ ଆବିଷ୍ଟ ଥାଇ ଆପଣମାନେ ସ୍ୱର୍ଗସ୍ଥାନକୁ ଯିବା ପାଇଁ ଆଦୌ ଚେଷ୍ଟିତ ହୁଅନ୍ତୁ ନାହିଁ। ଏହି ବଚନଟି ଆଧୁନିକ ଯୁଗର ରୀତିନୀତି ଗୁଡ଼ିକର ସହିତ କଦାପି ମିଶ୍ରିତ ହେବ ନାହିଁ। ସୁତରାଂ ଆମମାନେ ଦୁଇଟି ବିଭିନ୍ନ ଧରଣର ଶ୍ରେଣୀଙ୍କୁ ଆଜିକାଲି ହାସଲ କରିଅଛୁ, ଯେଉଁମାନେ କି ଦକ୍ଷତା ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଶେଷ କରୁଥିବା ସମୟରେ ଅତି ନିକଟରେ ହୋଇ ସମୟ କରନ୍ତୁ, ଆମେ ଦୁଇଟି ବିଭିନ୍ନ ଶ୍ରେଣୀର ଦଳକୁ ଏତେବେଳେ ହାସଲ କରିଅଛୁ ଯେଉଁମାନେ ଖ୍ରୀଷ୍ଟଙ୍କର କନ୍ୟା ହୋଇଥିବାର ଭାବକୁ ବ୍ୟକ୍ତ କରୁଛନ୍ତି, ତାହା ନିରାଟ ସତ୍ୟ କଥା ଅଟେ। ପୁଣି ଏପରି ସ୍ଥଳେ ଦୁଇଟି ବିଭିନ୍ନ ଶ୍ରେଣୀର ଦଳ ଯେ ରହିଥିବେ, ଏହି ଏକ ମତକୁ ବାଇବଲ ବ୍ୟକ୍ତ କରେ, ତାହା ସତ୍ୟ କଥା ଅଟେ। ବୁଦ୍ଧିମାନ କନ୍ୟାଟି ପୁଣି ଅବିବେକୀ କନ୍ୟାଟି ଉଭୟ ଅଟନ୍ତି, ତାହା ସତ୍ୟ କଥା ଅଟେ ନା? ଦୁଇଟି ବିଭିନ୍ନ ଶ୍ରେଣୀ ମଣ୍ଡଳୀଟି ଏପରି କହିଥାଏ, ଆମମାନେ ଏକ ମଣ୍ଡଳୀ ଅଟୁ, ସେମାନେ ବାହାରର କ୍ଷେତ୍ରକୁ ଚାଲିଯାଆନ୍ତି, ପୁଣି ଏହିସବୁ ବିରାଟ ସୁସମାଚାର ପ୍ରଚାରର ଅଭିଯାନକୁ କରନ୍ତି, ମଣ୍ଡଳୀ ମଧ୍ୟ ଲୋକମାନଙ୍କୁ ଘେନି ଆସନ୍ତି, ନାରୀଗଣ ସେମାନଙ୍କ ଗମନାଗମନ କରୁଥିବା ଅପ୍ରୀତିକର ମାର୍ଗରେ ଲଗାତାର ରୂପେ ଅଗ୍ରସର କରୁଥାନ୍ତି, ପୁରୁଷଗଣ ସେମାନଙ୍କ ଚଳାପଥ ଉପରେ ଅଶୋଭନୀୟ ରୂପେ ଗତାୟତ କରୁଥାନ୍ତି। ସେମାନେ ନିଜ ନିଜର ଧର୍ମପଦେଶକୁ ଆଦୌ ପରିବର୍ତ୍ତନ କରନ୍ତି ନାହିଁ, ସେମାନେ ଏହାକୁ ଆମୂଳଚୂଳ ଲେଖି ରଖନ୍ତି, ପୁଣି ସେଗୁଡ଼ିକ ଲିଖିତ ଦଲିଲ କରି ରଖିଥାନ୍ତି ଆଉ ସେଗୁଡ଼ିକୁ ନିର୍ଦ୍ଧାରିତ କରନ୍ତି, ପୁଣି ପ୍ରେରିତିକ ସିଦ୍ଧାନ୍ତକୁ, ପୁଣି ନିଶ୍ଚିତ କିଛି ପ୍ରାର୍ଥନାକୁ, ପୁଣି ସେହିସବୁ ଯାଜକୀୟ ବିଧାନଗୁଡ଼ିକୁ ଆଉ ଅନ୍ୟାନ୍ୟ ଅନେକ ଗୁଡ଼ିଏ ବିଧିବିଧାନକୁ ପ୍ରଚଳନ କରନ୍ତି, ଯେଉଁଗୁଡ଼ାକୁ ମେଥଡିଷ୍ଟ ଗଣ, ପୁଣି ବ୍ୟାପ୍ଟିଷ୍ଟ ଗଣ ଆଉ ପ୍ରେସବିଟେରିଆନ ଗଣ, ତତ୍ପରେ କ୍ୟାଥୋଲିକ ଗଣ, ପୁଣି ଅନ୍ୟାନ୍ୟ ସକଳ ମଣ୍ଡଳୀ ପାଠ କରନ୍ତି, ପୁଣି ସେମାନେ ସେହିସବୁ ପ୍ରଶ୍ନୋତ୍ତର ସମ୍ବଳିତ ଉପଦେଶ ବେଳାକୁ ଗ୍ରହଣ କରନ୍ତି, ଯେହେତୁ କେତେକ ମହାନ ମାନ୍ୟଗଣ୍ୟ ବ୍ୟକ୍ତି ପଛରେ ଥାଇ ସେଗୁଡ଼ିକୁ ଯେ ସତ୍ୟ କଥା ଥିଲା ଏପରି କହିଥିଲେ, ସେ ଜଣେ ସୁନାମଧନ୍ୟ ବ୍ୟକ୍ତି ହୋଇଥାଇ ପାରନ୍ତି, ସେ ଉଚିତ ଧରଣର ମନ୍ତ୍ରଣାକାରୀ ହୋଇଥାଇ ପାରନ୍ତି, ତଥାପି ତାହାକୁ ମତବ୍ୟକ୍ତ କରି କହିବା ନିମନ୍ତେ ତାଙ୍କର କୌଣସି ନୈତିକ ଅଧିକାର ଆଦୌ ନାହିଁ, ଯେହେତୁ ବାଇବଲଟି ପରମେଶ୍ୱରଙ୍କ ଅଧିକାରର ବାକ୍ୟ ଅଟେ, ଏଥିରେ ପରମେଶ୍ୱରଙ୍କ ବଚନ ଲିଖିତ ହୋଇ ରହିଅଛି। ଅତଏବ କେହି ଜଣେ ବ୍ୟକ୍ତି ଯଦି ଏହିସବୁରେ କିଛି ଯୋଗ କରେ କିମ୍ବା ଏଥିରୁ କିଛି ବଚନକୁ ଲୋପ କରେ, ସେହି ଜଣକ ତାର ଅଂଶକୁ ଜୀବନ ପୁସ୍ତକରୁ ଲୋପ କରିବ, ତେଣୁ ଏହା ତ କଦାପି କୌଣସି ପ୍ରକାରେ ଆଦୌ କରାଯାଇପାରେ ନାହିଁ। କିନ୍ତୁ ଏହାକୁ କରିବା ପାଇଁ ଆମେ ଦୁଇଟି ବିଭିନ୍ନ ଧରଣର ଘୋଷଣା ନେବାକୁ କାର୍ଯ୍ୟକାରୀ କରୁଅଛୁ। ଗୋଟିଏ ପରି କହିଥିଲା, ଭଲ କଥା, ଆମମାନେ ମଣ୍ଡଳୀଟିଏ ଅଟୁ। ଅନ୍ୟ ଜଣଙ୍କ ପରି କହିଥିଲା, ଆମମାନେ ମଧ୍ୟ ଏକ ମଣ୍ଡଳୀ ଅଟୁ। ଖୁବ୍ ଭଲ କଥା, ବୁଦ୍ଧିମାନ ଆଉ ନିର୍ବୁଦ୍ଧି ଉଭୟ ଆମନ୍ତ୍ରିତ ହୋଇଅଛନ୍ତି। ମାତ୍ର ଆପଣମାନେ ଧ୍ୟାନ ଦେଇଥିଲେ କି ସେମାନେ ଉଭୟ ପାତ୍ରଗୁଡ଼ିକୁ ହାସଲ କରିଥିଲେ ନା? ତାହା ନିରାଟ ସତ୍ୟ କଥା ଅଟେ। ସେମାନେ ଉଭୟ କନ୍ୟାଗଣ ଥିଲେ, ବିଶ୍ୱାସୀଗଣ ଥିଲେ, ସେମାନଙ୍କ ଉଭୟଙ୍କ ପାଖରେ ପାତ୍ରଗୁଡ଼ିକ ଥିଲା। କିନ୍ତୁ ଶୟତାନ ଆମମାନଙ୍କଠାରୁ ଅଧିକ କିଛି ଅଧିକ ବିରୋଧୀ ରୂପେ ପରିଚିତ ଅଟେ, ସେ କଥାକୁ ଆମେ ଜାଣୁ ଯେ କୌଣସି ମନୁଷ୍ୟକୁ ବିରୋଧ କରିବା ନିମନ୍ତେ ଶୟତାନ ଅଧିକ ସମର୍ଥ ଅଟେ, ତେଣୁ ତାହାର ପ୍ରତିରୋଧ କରିବା ପାଇଁ ଆପଣମାନେ ନିଜର ବିଦ୍ୟା ବୁଦ୍ଧି ପୁଣି ଚାତୁରୀର ସାହାଯ୍ୟ ନେବା ପାଇଁ ଆଦୌ ଚେଷ୍ଟା କରନ୍ତୁ ନାହିଁ, ଆପଣମାନେ ଏହାକୁ କଦାପି ତଦ୍ରୁପ କରିପାରନ୍ତି ନାହିଁ। ଯୀଶୁ ଏହାକୁ ଜାଣିଥିଲେ, ତେଣୁ ସେ ମଣ୍ଡଳୀକୁ ପ୍ରେରଣ କଲେ, ତାହାକୁ ପଠାଇଲେ ଯେପରିକି ଶୟତାନ ସେମାନଙ୍କୁ ଅଧିକ ଚତୁର କରି ନ ଦିଏ, ଏକ ସ୍ଥାନକୁ ଦୂରଦୁର୍ଗ ରୂପେ ପରିଚିତ ନ କରାଏ, ସେ ସେମାନଙ୍କୁ ପବିତ୍ର ଆତ୍ମାକୁ ପ୍ରେରଣ କଲେ। ଆଉ ସେ ଯେ ଏକ ଚତୁର ମଣ୍ଡଳୀ ଅଟେ ସେ କଥାକୁ ମଣ୍ଡଳୀ ଯିଏ ଆଉ ଦାବି କରେ ନାହିଁ, ସେମାନେ କେବଳ ବିଶ୍ୱାସ କରିବାକୁ ଦାବି କରନ୍ତି। ସେମାନଙ୍କ ପ୍ରଚାରକ ବାହାରକୁ ଚାଲିଯାଇ ପାରନ୍ତି ନାହିଁ। ଆଉ ଆପଣମାନଙ୍କୁ ସେମାନଙ୍କର PhD ଦୋହରା LL QS ST D ପୁଣି ସେମାନଙ୍କର ଏସବୁ ସ୍ନାତକୋତ୍ତର ପଦବୀ ଗୁଡ଼ିକ ଦେଖାଇ ପାରନ୍ତି ନାହିଁ। ସେମାନେ ସେବକତ୍ୱ ସଂଘର କେତେକ ଅଭିଷେକରେ ଯେତେବେଳେ ଅଭିଷିକ୍ତ ହୁଅନ୍ତି ସେତେ ସେମାନେ କୌଣସି ପ୍ରକାରର ଶ୍ରେଷ୍ଠ ପ୍ରାରମ୍ଭିକ ସମୟ ଉତ୍ସବକୁ ହାସଲ କରନ୍ତି ନାହିଁ। ଆପଣମାନଙ୍କୁ ଜଣା, ମୁଁ ଏକ ଗୀତ ପ୍ରାୟତଃ ଗାନ କରୁଥିଲି, ଏହି ବ୍ୟକ୍ତିଗଣ ଜାଗତିକ ଖ୍ୟାତିକୁ ଲୋଡ଼ନ୍ତି ନାହିଁ କିମ୍ବା ତାହାର ଗର୍ବକୁ କରନ୍ତି ନାହିଁ। ସେମାନେ ସମସ୍ତେ ନିଜ ନିଜର ପେଣ୍ଟିକସ୍କୁ ପାଇସାରିଛନ୍ତି, ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଛନ୍ତି, ପୁଣି ଦୂର ଦୂରାନ୍ତକୁ ସେମାନେ ଯାଇ କହନ୍ତି ତାଙ୍କର ସମର୍ଥ୍ୟ ଆଜି ମଧ୍ୟ ସମାନ। ମୁଁ ଏହି ବିଷୟକୁ କହିବା ପାଇଁ ଅତି ପ୍ରସନ୍ନ ଅଟେ ଯେ ମୁଁ ସେମାନଙ୍କ ମଧ୍ୟରୁ ଜଣେ। ଆଜ୍ଞା ହଁ, ତାହା ହିଁ, ସେମାନେ ଏହିସବୁ ଶ୍ରେଷ୍ଠତମ ବିଷୟଗୁଡ଼ିକୁ କଦାପି ଲାଭ କରିନଥାନ୍ତି। ସେମାନେ ଯେ କୌଣସି ପ୍ରକାର କଥାକୁ ଜାଣନ୍ତି ସେ ବିଷୟରେ ଦାବି ମଧ୍ୟ କରନ୍ତି ନାହିଁ, ସେମାନେ କେତେକ ବିଷୟକୁ ବିଶ୍ୱାସ କରନ୍ତି ବୋଲି ଦାବି କରନ୍ତି। ଯୀଶୁ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିଥିଲେ, ଯିଏକି ସେ ସ୍ୱୟଂରୁ ଥିଲେ। ସେ କହିଥିଲେ ଅଳ୍ପ ମାତ୍ର ସମୟ ରହିଲା, ଜଗତ ମୋତେ ଆଉ ଦେଖିବ ନାହିଁ, ମାତ୍ର ତୁମେମାନେ ମୋତେ ଦେଖିବ, କାରଣ ମୁଁ ତୁମମାନଙ୍କ ସହିତ ଥିବି, ତୁମମାନଙ୍କ ମଧ୍ୟରେ ବାସ କରିବି, ତୁମମାନଙ୍କ ସଙ୍ଗେ ରହିବି, ଏପରିକି ଯୁଗାନ୍ତ ପର୍ଯ୍ୟନ୍ତ ତୁମମାନଙ୍କ ସହିତ ରହିଥିବି। ବର୍ତ୍ତମାନ କେତେବେଳେ ଧ୍ୟାନ ଦିଅନ୍ତୁ, ଯୀଶୁ ଏହି କଥାକୁ ଜାଣିଥିଲେ, ତେଣୁ ବଚନକୁ ସିଦ୍ଧ କରି ପରିଚିତ କରାଇବା ଉପଲକ୍ଷେ ସେ ପବିତ୍ର ଆତ୍ମାଙ୍କୁ ପ୍ରେରଣ କଲେ। ଓ ଚମତ୍କାର, ଆପଣମାନେ ଏହାକୁ ବୁଝିଲେ କି? ଧ୍ୟାନ ଦିଅନ୍ତି କି? ଅର୍ଥାତ୍ ସେ ଯେ ବଚନ ଅଟନ୍ତି ଏହାକୁ ଜାଣିଥିବାରୁ ଯେଉଁମାନେ ବାକ୍ୟର ଅନ୍ତରରେ ରହି ନିଜ ସୁରକ୍ଷା ଗ୍ରହଣ କରିଛନ୍ତି ସେମାନଙ୍କଠାରେ ଏହାକୁ ସିଦ୍ଧ କରିବାକୁ ତାଙ୍କୁ ପ୍ରେରଣ କଲେ। ଧ୍ୟାନ ଦିଅନ୍ତି ତ, ସେମାନଙ୍କୁ ବାହାରେ ସେହି ସ୍ଥାନରେ ରହିବାକୁ ଦିଅନ୍ତୁ, ସେମାନେ ସୁବ୍ୟବସ୍ଥା ପ୍ରତି ପରିହାସ କରିବେ। ସେମାନେ ଏପରି କହନ୍ତି ଯେ ଏମାନେ ପାଗଳ ଅଟନ୍ତି, ବାଚାଳ ଗୁଡାକ ଅଟନ୍ତି, କିନ୍ତୁ ଯୀଶୁ ପବିତ୍ରତ୍ମାଙ୍କୁ ପ୍ରେରଣ କଲେ ଯିଏକି ସେ ସ୍ୱୟଂ ଅଟନ୍ତି, ଯେଉଁମାନେ ଅବ୍ରାହ୍ମଙ୍କର ଦଳ ପରି ବାକ୍ୟର ଅନ୍ତରରେ ରହିଛନ୍ତି, ସେମାନଙ୍କ ମଧ୍ୟରେ ବାସ କରି ରହିବା ନିମନ୍ତେ, ସେମାନଙ୍କ ସମ୍ମୁଖରେ ବାକ୍ୟକୁ ସିଦ୍ଧ କରି ଦେଖାଇବା ନିମନ୍ତେ, ପୁଣି ସେମାନେ ଯେ ଅଦ୍ୟାବଧି ବାକ୍ୟ ଅଟନ୍ତି ତାହାକୁ ପ୍ରଦର୍ଶନ କରିବା ନିମନ୍ତେ ସେମାନଙ୍କ ମଧ୍ୟରେ ବାସ କରିଛନ୍ତି। ଆପଣମାନେ ଯେ ଉଚିତ ଧନ ସ୍ଥାନକୁ ନିରୂପଣ କରିଛନ୍ତି ତାହାକୁ ବୁଝନ୍ତୁ, ଭଲ କଥା। ଅଗ୍ନି ଏହା ଅଟେ, ବାକ୍ୟରୁ ନିର୍ଗତ ହେଉଥିବା ଜ୍ୟୋତିର ସିଦ୍ଧତାକୁ ପ୍ରମାଣିତ କରୁଥିବା ଏକ ଶକ୍ତି ଅଟେ। ସେମାନେ ଭରିଯିବେ, ଚତୁର କନ୍ୟାଗଣ, ବୁଦ୍ଧିମତୀ କନ୍ୟାଗଣ ଉଭୟ ଆପଣା ଆପଣା ଦିଆରେ ତେଲକୁ ହାସଲ କରିଥିଲେ, ପୁଣି ସେ ନିଜର ଦିଆକୁ ଦଳାଇଥିଲା, ପୁଣି ଆଲୋକକୁ ପ୍ରଜ୍ୱଳିତ କରିଥିଲା। ବର୍ତ୍ତମାନ ଏହା କଣ ଅଟେ? ବର୍ତ୍ତମାନ ଏହା ଏପରି, ପରମେଶ୍ୱର ବଚନ ଅଟନ୍ତି, ତେଲ ଆତ୍ମା ଅଟନ୍ତି, ପୁଣି ଅଗ୍ନି ତାହା ସେହି ତେଲ ଉପରେ ରହିଥିବା ସୁସମାଚାରର ଆଲୋକ ଅଟେ। ପରମେଶ୍ୱର ସେପରି କହିଥିଲେ, ବୁଝନ୍ତୁ, ତାହା ହିଁ ଉକ୍ତ ପାତ୍ର ଅଟେ। ଭଲ କଥା, ତେଲ ଦିଆଟିରେ ମଧ୍ୟ ରହିଅଛି, ପୁଣି ଅଗ୍ନି ଏହାକୁ ପ୍ରଜ୍ୱଳିତ କରୁଅଛି, ଏହାକୁ ପ୍ରଦର୍ଶନ କରୁଅଛି ଯେ ବଚନଟି ଯାହା କହିଥିଲେ ଏହା ତାହାର ସେହି ଜ୍ୟୋତିକୁ ପ୍ରତିଫଳିତ କରୁଅଛି। ବୁଝନ୍ତି ତ, ତାହିଁ ସେହି ପ୍ରତିଫଳନଟି ଅଟେ। ଆଉ ସେହି ବୁଦ୍ଧିମତୀ କନ୍ୟାଗଣ ତାହାକୁ କରିପାରିଥିଲେ, ମାତ୍ର ସେହି ଅନ୍ୟମାନେ ନିର୍ବୁଦ୍ଧି କନ୍ୟାଟି ସେ ତ ବାହାର ପାଖରେ ଥିଲା, ତେଲରୁ ରହିତ ହୋଇ ରହିଥିଲା, ପୁଣି ସେମାନେ ଅନ୍ୟ କୌଣସି ତେଜକୁ ପ୍ରତିଫଳିତ କରିପାରିଲେ ନାହିଁ, କେବଳ ସେମାନଙ୍କର ମଣ୍ଡଳୀକୁ ପୁଣି ସେମାନଙ୍କର ସଂଗଠନକୁ ପ୍ରତିଫଳିତ କରିଥିଲେ। ଲକ୍ଷ୍ୟ କରନ୍ତି ତ, ବର୍ତ୍ତମାନ ଆପଣମାନେ କହନ୍ତି ସେହି ବଚନଟି, ସେହି ବଚନଟି ଯେ ଆତ୍ମା ଥିଲେ, ଏପରି ଏକ ବାକ୍ୟ ଆପଣ କହିଥିଲେ ପରା? ଆଜ୍ଞା ହଁ, ପରମେଶ୍ୱର କହିଥିଲେ ଆମର ବଚନ ଆଜ୍ଞା ଆତ୍ମା ଅଟେ, ତା ନିରାଟ ସତ୍ୟ କଥା। ଜଣେ ସତ୍ୟନିଷ୍ଠା କନ୍ୟା ସେ ନିଶ୍ଚିତ ରୂପେ ବଚନ ଦ୍ୱାରା ସୁଜ୍ଜତ ସୁସଜ୍ଜତ ରହିଥିବ। ବର୍ତ୍ତମାନ ମନେ ପକାନ୍ତୁ, ସେ ଯଦି ଖ୍ରୀଷ୍ଟଙ୍କର ଏକ ଅଂଶ ଅଟେ ତେବେ ସେ ନିହାତି ପକ୍ଷେ ଖ୍ରୀଷ୍ଟଙ୍କର ବାକ୍ୟ ହିଁ ହେବ। ଖ୍ରୀଷ୍ଟଙ୍କର ବାକ୍ୟ ହୋଇ ପରିଚିତ ହେବାକୁ ହେଲେ ଆପଣମାନଙ୍କୁ ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହେବାକୁ ହିଁ ଅଛି। ଆଉ ଆପଣମାନେ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ବାସ କରି ରହିଛନ୍ତି, ଆପଣମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ପୁଣି ଖ୍ରୀଷ୍ଟ ବାକ୍ୟ ଅଟନ୍ତି। ଆମେନ୍, ଆମେନ୍, ଆମେନ୍। ଆପଣମାନେ ଏହାକୁ ବିଶ୍ୱାସ କରନ୍ତି କି?
ଆମେନ୍। କାହାଙ୍କୁ ତୁମମାନେ ସ୍ନେହ କରିବ କି? ଆମେନ୍। କାହାଙ୍କର ଆପଣମାନେ ସେବା କରିବେ କି? ଆମେନ୍। 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 ସେ ତ ଜଗତର ଜ୍ୟୋତି ଅଟନ୍ତି, ତାହା ସତ୍ୟ କଥା ଅଟେ। ଆମେନ୍। ସେ ତ ଆମମାନଙ୍କ ସକଳ ହୃଦୟର ଆନନ୍ଦ ଅଟନ୍ତି। ଆମେନ୍। ସେ ତ ଆମମାନଙ୍କ ଜୀବନର ସମର୍ଥ ଅଟନ୍ତି। ଆମେନ୍। 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 କନ୍ୟାକୁ ଅବଶ୍ୟ ଏକତ୍ରିତ ହେବାକୁ ହିଁ ଅଛି, ବାକ୍ୟଙ୍କ ଦ୍ୱାରା ସମ୍ମିଳିତ ହୋଇ ସଂଯୁକ୍ତ ହେବାକୁ ହିଁ ଅଛି। ମୋର ମେଷ ଗୁଡିକ ମୋର ରବକୁ ଶୁଣିବେ, ପୁଣି ମୁଦ୍ରିତ ବାକ୍ୟାକାରେ ଏହା ହିଁ ତାଙ୍କର ରବ ଅଟେ।
ଖୁବ ଭଲ କଥା,
ବାକ୍ୟଙ୍କ ଦ୍ୱାରା ସଂଯୁକ୍ତ ହୋଇ ସେ ସ୍ୱୟଂକୁ ପ୍ରସ୍ତୁତ କରିଥାଏ, ତଥାପି ଚିର ପରିଚିତ ଥିବା ପ୍ରତିଦିନର ରୀତିନୀତି ସହିତ ଆଦୌ ନୁହେଁ। ଠିକ ଏଷ୍ଟରଙ୍କ ପରି ରାଜାଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଏଷ୍ଟର ଯେତେବେଳେ ମନୀତ ହେଲେ, ସେ ସ୍ୱୟଂକୁ ବିଭିନ୍ନ ଧରଣର ସାଜସଜ୍ଜାରେ ଆଦୌ ସୁସଜ୍ଜିତ କରିନଥିଲେ, କିନ୍ତୁ ସେ ନିଜକୁ ଏକ ପ୍ରୀତିକର ଆଚରଣରେ ବିନମ୍ରତାର ଆତ୍ମା ସହିତ ସୁସଜ୍ଜିତ କରିଥିଲେ। ତାହା ହିଁ ସେହି ସବୁ ଉପାଦାନ ଅଟେ ଯାହାର ସହିତ କନ୍ୟା ଆପଣଙ୍କୁ ସୁସଜ୍ଜିତ କରିଥାଏ। ଆତ୍ମାଙ୍କ ସକଳ ପ୍ରକାର ବରଦାନ ଗୁଡିକ ଏହାକୁ ଅନୁସରଣ କରିଥାଏ। ସେ କଣ ପାଇଲା? ବଚନଙ୍କ ସହଭାଗତରେ ଥାଇ ସେଥିରେ ସଂଯୁକ୍ତ ରହି ସମବେତ ହେଉଅଛି। ଆମେନ୍। ବାକ୍ୟଙ୍କ ଠାରେ ସହଭାଗିତ ରଖୁଅଛି, ତାହି ନିରାଟ ସତ୍ୟ କଥା ଅଟେ। ସହଭାଗିତା ରଖୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାସ କରି ସ୍ୱର୍ଗୀୟ ସ୍ଥାନ ଗୁଡାକରେ ଉପବେଶନ ରୂପେ ଉପବେଶନ କରୁଅଛି। ଆଜିର ଧାତ୍ରିକାଳରେ ସେପରି କରୁଅଛି, ଏକ ଚିତ୍ତରେ, ଏକ ସ୍ଥାନରେ, ଏକ ଆତ୍ମାରେ, ଏକ ବିଚାରରେ, ଏକ ଆଶାରେ, ଏକମାତ୍ର ପରମେଶ୍ୱରଙ୍କଠାରେ ଏକ ଉଦ୍ଦେଶ୍ୟ ସହିତ ଥାଇ ସ୍ୱର୍ଗୀୟ ସ୍ଥାନମାନଙ୍କରେ ଉପବେଶନ କରୁଅଛି। ଆମେନ୍। ବୁଝନ୍ତି ତ, ଆପଣ ସେଇଠାରେ ଅବସ୍ଥାନ କରୁଛନ୍ତି। ପ୍ରତ୍ୟେକ ଥର ବାଇବଲ ଯାହା କିଛି ବିଷୟ କହିଥାଏ ଆମେ ସେଥିରେ ସେଥିପାଇଁ ଆମେନ୍ କହିଥାଉ। ପ୍ରତ୍ୟେକ ବଚନକୁ ଆମେନ୍ ସହିତ କହି ତଦ୍ୱାରା ସନ୍ନିବେଶିତ କରିଅଛୁ।
ଯୀଶୁଖ୍ରୀଷ୍ଟ କାଲି, ଆଜି ଆଉ ଚିରଦିନ ସମାନ ଅପରିବର୍ତ୍ତିତ ଅଟନ୍ତି।
ଆମେନ୍। ମନ ପରିବର୍ତ୍ତନ କର, ପୁଣି ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିତ ହୁଅ। ଆମେନ୍। ବୁଝନ୍ତୁ, ପ୍ରତ୍ୟେକ ବିଷୟ ନ୍ୟାୟସଙ୍ଗତ ଅଟେ। ଆମେନ୍। 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 ଦେଖନ୍ତୁ, ମୂଳରୁ ଚୂଳ ପର୍ଯ୍ୟନ୍ତ ସହଭାଗିତା ମଧ୍ୟରେ ଅବସ୍ଥିତ ଅଟେ। ଆତ୍ମାଙ୍କର ଫଳ ଗୁଡିକ ତାହାର ଅଟେ। ସେ କଣ ସବୁକୁ ହାସଲ କରିଥିଲା? ଆତ୍ମାଙ୍କର ଫଳଟି କଣ ଅଟେ? ଆନନ୍ଦ, ତାର ଅନ୍ତରସ୍ଥ ଆନନ୍ଦ ଅଟେ। ସେ ଯେ ଅତିଶୀଘ୍ର ଆସୁଅଛନ୍ତି ଏହାକୁ ଜାଣୁଥିବାରୁ ସେ ଆନନ୍ଦିତ ଅଟେ। ଆମେନ୍। ପୁଣି ଆମେନ୍। ଆମେନ୍। ଆଜ୍ଞା ହଁ।
ମନୋଭାବରେ ଶାନ୍ତି,
କାହିଁକି ମନୋଭାବରେ ଶାନ୍ତି? ମନୋଭାବର ଶାନ୍ତି କଣ ଜାଣନ୍ତି କି? କଣ ଯେ ଆସେ ଅବା ଯାଏ, ସେଥିପାଇଁ କିଛି ହେଲେ ଭୃକ୍ଷେପ ନାହିଁ। ଜାହାଜଟିକୁ ଭାସିବାକୁ ଦିଆଯାଉ, ସକଳ ଝଡ଼ ତୋଫାନକୁ ଆସିବାକୁ ଦିଆଯାଉ, ବିଜୁଳିକୁ ଘନ ଘନ ମାରିବାକୁ ଦିଆଯାଉ, ଘଡ଼ଘଡ଼ିର ଶବ୍ଦକୁ ଭୀଷଣ ଭାବେ ଶୁଣିବାକୁ ପଡୁ, ଯାହା କିଛି ବିପଦର ସାମ୍ନା କରିବାକୁ ପଡୁ ପଛେ ଏହା ତିଳେ ମାତ୍ର ଭିନ୍ନତାକୁ ଆଦୌ ପ୍ରସ୍ତୁତ କରେ ନାହିଁ। ପରମାଣୁ ବୋମା ଗୁଡିକ ପଡିପାରନ୍ତି, ଆପଣମାନେ ପ୍ରସ୍ତରର ଆଶ୍ରୟ ସ୍ଥଳ ଗୁଡାକୁ ପ୍ରସ୍ତୁତ କରିପାରନ୍ତି, ବୋମାର ସରସ୍ଥଳ ଗୁଡିକୁ ନିର୍ମାଣ କରିପାରନ୍ତି। ଆପଣମାନେ ଇଚ୍ଛାନୁସାରେ ଯାହା କିଛି ଚାହାନ୍ତି କରନ୍ତୁ, ତଥାପି ସେ ଅଦ୍ୟାବଧି ଆମେନ୍, ଆମେନ୍, ଆମେନ୍ ବୋଲି କହୁଛି। କାହିଁକି? ସେ ସୁରକ୍ଷିତ ହୋଇସାରିଅଛି। କଣ କାହାର ସହିତ ଥାଇ ସୁରକ୍ଷିତ ହୋଇଛି? ବାକ୍ୟ। ବାକ୍ୟ କଣ? ବାକ୍ୟ ଦେହଧାରୀ ହେଲେ, ଆମମାନଙ୍କ ମଧ୍ୟରେ ବାସ କରୁଅଛନ୍ତି, ଆମମାନଙ୍କ ଗହଣରେ, ଆମମାନଙ୍କ ସହଭାଗିତାରେ ତାଙ୍କୁ ଚଳପ୍ରଚଳ କରୁଥିବାର ଆମେ ଲକ୍ଷ୍ୟ କରୁଅଛୁ। ବୁଝନ୍ତି ତ, ସେହି ସ୍ଥାନରେ ସେ ବିଦ୍ୟମାନ ଅଟନ୍ତି, ତେଣୁ ଏହା କିପରି ଧରଣ ଭିନ୍ନତାକୁ ଉତ୍ପନ୍ନ କରେ? ଆମେନ୍। ଯୁଦ୍ଧଟିକୁ ଲଗାତାର ହେବାକୁ ଦିଅନ୍ତୁ। ସ୍ୱର୍ଗୀୟ ବିଶ୍ରାମ ସ୍ଥାନରେ ମୁଁ ଆପଣାର ଲଙ୍ଗର ପକାଇଅଛି, ସ୍ୱର୍ଗୀୟ ବିଶ୍ରାମ ସ୍ଥାନରେ ମୁଁ ଆପଣା ପ୍ରାଣର ଲଙ୍ଗର ପକାଇଅଛି। ପ୍ରଚଣ୍ଡ ସମୁଦ୍ର ପକ୍ଷରେ ଆଉ ଭାସିବାର ଆବଶ୍ୟକ ନାହିଁ। ଗଭୀର ସମୁଦ୍ର ମଧ୍ୟରେ ପ୍ରବଳ ଝଡ଼ ବତାସ ବହିବା ବହିପାରେ, କିନ୍ତୁ ଯୀଶୁଙ୍କଠାରେ ମୁଁ ସର୍ବଦା ସୁରକ୍ଷିତ ଅଟେ।
ଆପଣମାନେ ଯେ ଯୀଶୁଙ୍କଠାରେ ଅଛନ୍ତି ଏପରି ତ କହନ୍ତି,
ତତ୍ପରେ ତାଙ୍କର ବଚନକୁ ପୁଣି ଅସ୍ୱୀକାର କରନ୍ତି, କିଛିଟା ବିଭ୍ରାଟ ରହିଅଛି। ସେ ତ ସର୍ବଦା ଆମେନ୍ କହନ୍ତି, ତାଙ୍କର ଆପଣା ବାକ୍ୟ ପ୍ରତି ଆମେନ୍ କହନ୍ତି, ତାହାକୁ ଆପଣମାନେ ଜାଣନ୍ତି, ସତ୍ୟ ବୋଲି ଜାଣନ୍ତି। ଖୁବ୍ ଭଲ କଥା,
ସହଭାଗିତା ରଖିବା ପାଇଁ ସମବେତ ହେଉଛନ୍ତି।
ଆନନ୍ଦ ଆତ୍ମାଙ୍କର ଫଳ ଗୁଡିକ ମଧ୍ୟରୁ ଅନ୍ୟତମ ଫଳ ଅଟେ। ମନରେ
ମନ ମଧ୍ୟରେ ଶାନ୍ତି ଭାବ, ପୁଣି ବଚନରେ ବିଶ୍ୱାସ, ଶାନ୍ତି, ଆନନ୍ଦ, ବିଶ୍ୱାସ, ଧୀରଜ, ଧୈର୍ଯ୍ୟ, ନମ୍ରତା, ଏହିସବୁ ବିଷୟ ଆତ୍ମାଙ୍କର ଫଳ ଅଟେ। ବିଶ୍ୱାସ କିପରି ଧରଣର ବିଶ୍ୱାସ ଅଟେ? ଯୁଦ୍ଧଟିକୁ ଲଢିବା ନିମନ୍ତେ ଆପଣମାନେ କିପରି ଧରଣର ପନ୍ଥାରେ ନିଜର ବିଶ୍ୱାସକୁ ବ୍ୟବହାର କରୁଛନ୍ତି? କେତେକ ନୀତିଗତ ଶିକ୍ଷାର ଉପରେ ଆଧାର କରି ଆପଣ ନିଜର ବିଶ୍ୱାସକୁ ବ୍ୟବହାର କରିବାକୁ ଯାଉଛନ୍ତି କି? କିମ୍ବା କେତେକ ତର୍କ ଉପରେ ଆଧାର କରି ବ୍ୟବହାର କରିବାକୁ ଯାଉଛନ୍ତି କି? ଏହା ଅଧିକ ଯୁକ୍ତିଯୁକ୍ତ ବିଷୟ ନୁହେଁ କି ଅଧିକାଂଶ ବ୍ୟକ୍ତି ଏହି ମଣ୍ଡଳୀକୁ ସେହି ପରିଭାବେ ଆସନ୍ତି? ଏହା ଏକ ସୁନାମଧନ୍ୟ ମଣ୍ଡଳୀ ନୁହେଁ କି? ଆଜ୍ଞା ନୁହେଁ, ଏହା ସେପରି କଦାପି ନୁହେଁ। ବାଇବଲ ମଧ୍ୟରେ ରହିଥିବା ପ୍ରତିଟି ବଚନକୁ ସେହି ମଣ୍ଡଳୀ ଯଦି ପ୍ରଚାର ନ କରେ, ପୁଣି ଏହାର ପ୍ରତିଟି ବଚନ ସହିତ ଯଦି ଆମେନ୍ ନ କହେ, ପ୍ରତ୍ୟେକ ଚିହ୍ନକୁ ବିଶ୍ୱାସ ନ କରେ, ପ୍ରତ୍ୟେକ ଅଦ୍ଭୁତ କର୍ମକୁ ବିଶ୍ୱାସ ନ କରେ, ପୁଣି ସେମାନଙ୍କ ମଧ୍ୟରେ ଯଥାଯଥ ଭାବେ କାର୍ଯ୍ୟକାରୀ ହେଉଥିବା ବିଷୟକୁ ନ ଦେଖେ, ତେବେ ତ ଏହା ଯେ କେତେ ବଡ଼ ମଣ୍ଡଳୀ କିମ୍ବା ଏହା ଯେ କେତେ ଛୋଟ ମଣ୍ଡଳୀ ଅଟେ, ସେଥିରେ କିଛି ହେଲେ କହିବାର ନାହିଁ। ଏହି ଆତ୍ମା, ଏହି ଧର୍ମାତ୍ମା ତା ମଧ୍ୟରେ ଦୂରେଇ ଯିବେ, ବାହାରେ ଚାଲିଯିବେ। ବୁଝନ୍ତି ତ? ବିଶ୍ୱାସ, ପ୍ରେମ, ଆନନ୍ଦ ଆଉ ଶାନ୍ତି, ତତ୍ପରେ ବାକ୍ୟ ମଧ୍ୟରେ ବିଶ୍ୱାସ। ସୁତରାଂ ଶୈତାନଙ୍କୁ ତାହାର ସମସ୍ତ ମହାରାଷ୍ଟ୍ରକୁ ବନ୍ଧୁକକୁ ଲକ୍ଷ୍ୟଭେଦ କରାଇ ରଖିବାକୁ ଦିଅନ୍ତୁ। ଆମେ ତ ଲଙ୍ଗର ପକାଇ ସାରିଅଛୁ। ଆମେନ୍। ଆମ୍ଭେମାନେ ପ୍ରତିଷ୍ଠିତ ଲୋକଗୁଡିକ ବୋଲି କହି ଆଦୌ ଦାବି କରିନଥାଉ। ଜଗତର ଦୃଷ୍ଟିରେ ଆମମାନେ ଆଦୌ ମହାନ ବ୍ୟକ୍ତି ନୁହଁ। ଆମମାନେ ବିନମ୍ର ପ୍ରଜାଗଣ ଅଟୁ, କୃଷକଗଣ ଅଟୁ। ଏହି ଜଗତର ସମସ୍ତ ପ୍ରକାର ଧନ ସମ୍ପଦ ପାଇଁ ଆମମାନେ କଦାପି ଭୃକ୍ଷେପ କରିନଥାଉ। ମୋର ପ୍ରିୟ ବନ୍ଧୁ, ଆଜିର ରାତ୍ରିବେଳା ଏହି ସୁସମାଚାରକୁ ପ୍ରଚାର କରିବାକୁ ମୁଁ ଆରମ୍ଭ କଲି, ଏହା ବିଳମ୍ବ ହେବାର ଲାଗିଛି, ତେଣୁ କରି ମୁଁ ଚଞ୍ଚଳ ଶେଷ କରିବାକୁ ଯାଉଅଛି। ଆଜି ରାତ୍ରି ପାଇଁ ଅପେକ୍ଷା କରୁଅଛି। ଆମ୍ଭେମାନେ ପ୍ରାୟତଃ 30 ବର୍ଷ ପୂର୍ବେ ପ୍ରଚାର କରିବାର ଆରମ୍ଭ କରିଥିଲୁ, କିମ୍ବା 31 ବର୍ଷ ପୂର୍ବେ ପ୍ରଚାର କରିବାରେ ଆରମ୍ଭ କରିଥିଲୁ। ପ୍ରାୟ 1930-31 ମସିହାରୁ କୌଣସି ଏକ ବର୍ଷ ଅବଧିରୁ ମୁଁ ସୁସମାଚାର ପ୍ରଚାର କରିବାକୁ ଆରମ୍ଭ କଲି। ଏହି ସମାନ ଧରଣର ବଚନକୁ ପ୍ରଚାର କଲି, ପୁଣି ଏଥିରୁ ତିଳେ ମାତ୍ର ପରିବର୍ତ୍ତନ ହେଲି ନାହିଁ। ଯେହେତୁ ଏହା ହିଁ ସତ୍ୟ ଅଟେ, ଏହା ସହିତ ଅବିଚଳିତ ହୋଇ ରହନ୍ତୁ। ବର୍ତ୍ତମାନ ଆଜିର ରାତ୍ରିବେଳା ମୁଁ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତି ଅଟେ, 53 ବର୍ଷ ବୟସ୍କ ଜଣେ ଅଜା ଅଟେ। ପୂର୍ବେ ମୁଁ ଯେ ପ୍ରକାର କରିଥିଲି କହିବି ଅଧିକ ରୂପେ ମୁଁ ତାଙ୍କୁ ସ୍ନେହ କରେ, ଯେହେତୁ ମୁଁ ତାଙ୍କୁ ଏକାଧିକ ପରୀକ୍ଷା ମଧ୍ୟରେ ପୁଣି ଯୁଦ୍ଧରେ ଅଧିକ ବିଶ୍ୱାସଯୋଗ୍ୟ ବୋଲି ଦେଖିଅଛି। ତତ୍ପରେ ମୁଁ ଦେଖିଅଛି ଯେତେବେଳେ ମୁଁ କୌଣସି ଏକ ନିଶ୍ଚିତ ସ୍ଥାନରେ ଆସି ଉପସ୍ଥିତ ହୋଇଛି, ଯେଉଁ ସ୍ଥାନରେ ଏହା ଅଧିକ ପରୀକ୍ଷା ବେଳ ରୂପେ ଦେଖାଯାଇଥିଲା, ଯେତେବେଳେ ମୁଁ କିଛିଟା ବିଶ୍ଳେଷଣ ବିଷୟକୁ କହିଥିଲି, ଯେପରିକି ଜାହାଜ ମଧ୍ୟରେ ଥାଇ ନ କହିଥିଲେ ଏହା ସେପରି ଧରଣ ହେବ ବୋଲି, ସେହି ସମୟ ସୁଦ୍ଧା ମୁଁ ତାଙ୍କୁ ପରୀକ୍ଷି ଦେଖିଥିଲି, ବିଶ୍ୱାସଯୋଗ୍ୟ ବୋଲି ବୁଝିଥିଲି। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଆରେ ବାମ ଅପାର କରୁଣା ପରମେଶ୍ୱର କଣ ଅଟନ୍ତି, ଏହା ଅବଶ୍ୟ ହେବ, ସେହି ସ୍ଥାନରେ ଅଟକି ରହନ୍ତୁ, ଏହା ହେବ, ସୂର୍ଯ୍ୟ ଅତିକ୍ରମ କରି ଆଗକୁ ବଢେ, ଏହା ଅବଶ୍ୟ ସଫଳ ହେବ। ଭାଇ ବ୍ରାହ୍ମ ଆପଣ କାହିଁକି କଥାକୁ ଜାଣନ୍ତି, ପରମେଶ୍ୱର ବୋଲି କହିଥିଲେ ଏହା ନିଶ୍ଚିତ ସଫଳ ହେବ, ପରମେଶ୍ୱର ବୋଲି କହିଥିଲେ, ତେଣୁ କରି ମୁଁ ଆପଣଙ୍କର ପ୍ରାଣକୁ ସ୍ୱର୍ଗୀୟ ଏକ ବିଶ୍ରାମ ସ୍ଥଳର ବନ୍ଦର ମଧ୍ୟରେ ଲଙ୍ଗର ପକାଇ ରହିଅଛି। ମୁଁ ଯୀଶୁଙ୍କଠାରେ ବାସ କରି ପୂର୍ବରୁ ଅଧିକ ସୁରକ୍ଷିତ ଅଟେ, ଯେକୌଣସି ଆପଦ କଦାପି ଆସେ ତଥାପି ଯାଏ, ଆସନ୍ତୁ ଏହାକୁ ଠିକ ଏହିପରି ଭାବରେ ଗ୍ରହଣ କରୁ। ବର୍ତ୍ତମାନ ତାଙ୍କୁ ଧନ୍ୟବାଦ ଦେବା ଉପଲକ୍ଷେ ଆସନ୍ତୁ ନିଜ ନିଜ ମସ୍ତକକୁ ଅବନତ କରିବା। ଏହି ସ୍ଥାନରେ ଆଜିର ରାତ୍ରିବେଳା ଏପରି କେହି ବ୍ୟକ୍ତି ଉପସ୍ଥିତ ଅଛନ୍ତି କି ଯିଏକି ତାଙ୍କୁ ଆଦୌ ଚିହ୍ନନ୍ତି ନାହିଁ, ପୁଣି ସେହିପରି ଭାବରେ ଲଙ୍ଗର ପକାଇ ରହିନାହାନ୍ତି, ପରମେଶ୍ୱର ବଚନ ସହିତ ଭାଇ ଆପଣ ନିଜର ଶ୍ରେଷ୍ଠ ପଦକ୍ଷେପକୁ କଦାପି ଗ୍ରହଣ କରିନାହାନ୍ତି। ତତ୍ପରେ ଆପଣ କହନ୍ତି, ଭାଇ ବ୍ରାହ୍ମ ମୁଁ ନିଜର ହାତଟିକୁ ଉପରକୁ ଉଠାଇବା ପାଇଁ ଯାଉଅଛି, ପୁଣି ଏପରି କହେ, ପ୍ରାର୍ଥନାରେ ମୋତେ ମନେ ପକାନ୍ତୁ। ସେପରି ଧରଣର ଏକ ଦୃଢ ପଦକ୍ଷେପକୁ ମୁଁ କଦାପି ଗ୍ରହଣ କରିନାହିଁ, ଅର୍ଥାତ୍ କଣ ଯେ ଘଟେ ଅବା ଅତିକ୍ରମ କରେ ସେଥିରେ କିଛି ହେଲେ ଯାଏ ଆସେ ନାହିଁ, ତଥାପି ମୁଁ ପରମେଶ୍ୱରଙ୍କଠାରେ ଭରସା ରଖିବି। ଅନ୍ୟ କେହି ଯେ ବ୍ୟକ୍ତି ଯେ କଣ କହିଥିଲେ ପୁଣି କଣ ଯେ କରିଛନ୍ତି ସେଥିରେ କିଛି ହେଲେ ଯାଏ ଆସେ ନାହିଁ, ମୁଁ ତାଙ୍କର ବଚନକୁ ଗ୍ରହଣ କରି ରହିଥିବି, ମୁଁ ତଥାପି ତାଙ୍କ ବଚନକୁ ବିଶ୍ୱାସ କରିଥିଲି। ଭାଇ ବ୍ରହ୍ମ ମୁଁ ଚାହେଁ ଯେ ଆପଣ ମୋ ପାଇଁ ପ୍ରାର୍ଥନା କରିବେ, ଯୁଦ୍ଧଟି ଯେ ଆରମ୍ଭ ହୋଇସାରିଛି ଏପରି ମୁଁ ବିଶ୍ୱାସ କରେ, ପୁଣି ମୁଁ ନିଜର ଦୃଢ଼ ପଦକ୍ଷେପକୁ କହିଲେ ସୁସ୍ଥ କରିସାରିଅଛି, ମୁଁ ନିଜର ଦୃଢ଼ ପଦକ୍ଷେପକୁ ଅଦ୍ୟାବଧି ଗ୍ରହଣ କରିନାହିଁ, ମୁଁ ଏହାକୁ ଗ୍ରହଣ କରିବାକୁ ଚାହେଁ। ପରମେଶ୍ୱରଙ୍କ ସପକ୍ଷରେ ପୁଣି ପରମେଶ୍ୱରଙ୍କ ବାକ୍ୟ ସହିତ ଥାଇ ତାହାକୁ ଗ୍ରହଣ କରିବାକୁ ଚାହେଁ। ତେବେ ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ନିଜ ନିଜର ଦୃଢ଼ ପଦକ୍ଷେପକୁ ଗ୍ରହଣ କରିସାରିଛନ୍ତି, ପୁଣି ପ୍ରଭୁଙ୍କ ବଚନର ପଛରେ ରହି ନିଜ ନିଜର ସୁସ୍ଥତାକୁ ଗ୍ରହଣ କରିସାରିଛନ୍ତି, ନିଜ ନିଜର ହାତ ଉପରକୁ ଉଠାନ୍ତୁ, କହନ୍ତୁ ମୁଁ ଯେ ସେପରି କରିଥିଲି, ତେଣୁକରି ମୁଁ ଅଦ୍ୟାବଧି ଅତ୍ୟନ୍ତ ରୂପେ ଧନ୍ୟବାଦୀ ଅଟେ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଶତ ପ୍ରତିଶତ ଅଟେ। ପରମେଶ୍ୱରଙ୍କ ପ୍ରଶଂସାଗାର କରନ୍ତୁ, ଏପରିକି ସାନ ସାନ ପିଲାମାନେ ମଧ୍ୟ ସେମାନଙ୍କ ହାତକୁ ଉପର ଉଠାଇଛନ୍ତି, ଚମତ୍କାର।
ଆରେ ବା
ଏହା ଯଦି ଯଥାର୍ଥ ବିଷୟ ନୁହେଁ, ବାକ୍ୟଙ୍କ ଦ୍ୱାରା ସୁରକ୍ଷିତ ଥାଇ ଯୀଶୁଙ୍କ ସହିତ ସ୍ୱର୍ଗୀୟ ସ୍ଥାନମାନଙ୍କ ରହିଅଛୁ, ବଚନଙ୍କ ଦ୍ୱାରା ସୁରକ୍ଷିତ ହୋଇଅଛୁ, ଆତ୍ମାଙ୍କର ଉପସ୍ଥିତି ସହିତ ଏହି ସ୍ଥାନରେ ରହି ପ୍ରଗତିତ କରୁଅଛନ୍ତି, ଆମମାନଙ୍କଠାରେ ପ୍ରମାଣିତ କରୁଅଛନ୍ତି, ଯେପରିକି ପ୍ରାରମ୍ଭିକ ଦିନମାନଙ୍କରେ ସେମାନେ ସେପ୍ରକାର କରିଥିଲେ। ସେହି ସମାନ ଧରଣର ସୁସମାଚାର, ସମାନ ଧରଣର ଚିହ୍ନ ଗୁଡ଼ିକ, ସମାନ ଧରଣର ଚମତ୍କାର କର୍ମ ଗୁଡ଼ିକ, ସମାନ ପରମେଶ୍ୱର, ସମାନ ବଚନ, ସମାନ ଧରଣ ବିଷୟ ଗୁଡ଼ିକୁ ସଫଳ କରୁଅଛନ୍ତି। ଲୋକମାନେ ଠିଆ ହୋଇ ପଡୁଛନ୍ତି, ଭାବବାଣୀର ଏକ ବରଦାନ ସହିତ ଆତ୍ମା ଲୋକମାନଙ୍କ ଉପରକୁ ଅବତରିତ ହେଉଛନ୍ତି, ଭାବବାଣୀ ଗୁଡ଼ିକୁ କରୁଅଛନ୍ତି। କେହି ଜଣେ ବ୍ୟକ୍ତି ଠିଆ ହୋଇ ପଡିବେ, ଆତ୍ମା ସେମାନଙ୍କ ଉପରେ ଅବତରିତ ହେବେ, ବିଭିନ୍ନ ଭାଷାରେ କଥାବାର୍ତ୍ତା କରିବାକୁ ଅବତରଣ କରିବେ, ସେମାନେ ସମସ୍ତେ ପରଭାଷା ଗୁଡ଼ିକରେ କଥାବାର୍ତ୍ତା କରିବେ, ସେମାନେ ସମସ୍ତେ ନିରବତା ଅବଲମ୍ବନ କରିବେ, ତତ୍ପରେ କେହି ଜଣେ ଅନ୍ୟ ବ୍ୟକ୍ତି ଏହାକୁ ଭାଷାନ୍ତର କରିବେ, ପୁଣି ଏହା ସଫଳ ହେବ, ଚମତ୍କାର। ପାପମୟ ଜୀବନରୁ ଆମମାନଙ୍କର ଜୀବନ ଗୁଡ଼ିକୁ ପରିବର୍ତ୍ତନ ହେଉଥିବାର ବିଷୟ ପ୍ରତି ଅବଗତ ଥାଇ ପବିତ୍ର ଆତ୍ମାଙ୍କର ଶ୍ରେଷ୍ଠ ସମର୍ଥକୁ ଦେଖୁଅଛନ୍ତି, ଆମମାନଙ୍କୁ ତହିଁରୁ ବାହାରକୁ କାଢି ଆଣୁଛନ୍ତି, ତତ୍ପରେ ଖ୍ରୀଷ୍ଟଙ୍କଠାରେ ବାସ କରାଇ ଆମମାନଙ୍କୁ ଏକ ନୂତନ ସୃଷ୍ଟି କରୁଅଛନ୍ତି। ପ୍ରଭୁଙ୍କୁ ଆମମାନେ କେତେ ଧନ୍ୟବାଦ ଦେଉଅଛୁ। ସ୍ୱର୍ଗବାସୀ ପିତ, ଆଜିର ରାତ୍ରି କାଳରେ ଆପଣଙ୍କ ସନ୍ତାନ ସହିତ ସମବେତ ହୋଇଥିବା ବିଷୟଟି କେତେ ପ୍ରୀତିକର ବିଷୟ ଅଟେ। ଏହି ସମସ୍ତ ଜନତା ଯେଉଁମାନେ ଏହି କ୍ଲାସ ଭିଲ୍ରେ ଆମମାନଙ୍କ ସହ ଯାତ୍ରୀ ଅଟନ୍ତି, ଏହି ମଣ୍ଡଳୀକି ଯେ ଅଗ୍ରସର କରୁଅଛି ଏହାକୁ ଦେଖି ଆମମାନେ ଅତିଶୟ ଆନନ୍ଦିତ ଅଟୁ। ପାଳକ ମହାଶୟଙ୍କୁ ଦେଖି ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସର ତିରେ ମାତ୍ର ଲକ୍ଷଣକୁ ନ ଦେଖି ପୁଣି ସେମାନେ ସମସ୍ତେ ଆପଣଙ୍କ ସୁରକ୍ଷାର ସ୍ଥାନରେ ଥିବାର ଦେଖି ଆମମାନେ ଖୁବ୍ ଆନନ୍ଦିତ ଅଟୁ। ହେ ପିତା, ତାହାରି ନିମନ୍ତେ ଆମେ ଆପଣଙ୍କୁ କେତେ ଯେ ଧନ୍ୟବାଦ ଦେଉ। ଏକଦା ଗୋଟିଏ ହରିଣ ବିଷୟରେ ମୁଁ ଚିନ୍ତା କରୁଥିଲି, ସେ ତ ଶରଣ ସ୍ଥାନରୁ ଖସି ପଳାଇଥିଲା, ପୁଣି ଶିକାରୀଗଣ ତାହାର ପିଛା କରିଥିଲେ, ନିଜର ପ୍ରିୟ ଜୀବନର ସୁରକ୍ଷା ପାଇଁ ସେ ଦୌଡୁଥିଲା, ପୁଣି ସେହି ବାଡ଼ଘେରା ସ୍ଥାନକୁ ସେ ଆସି ଯେତେବେଳେ ପହଞ୍ଚିଲା ଯେଉଁଠାରେ ସୁରକ୍ଷା ସ୍ଥାନଟି ନିରୁପିତ ହୋଇ ରହିଥିଲା, ସେ ବାଡ଼ଟିକୁ ଡେଇଁ ପଡିଲା, ପୁଣି ବହୁତ ଆନନ୍ଦିତ ହେଲା, ସେ ତ ଲମ୍ବା ନିଶ୍ୱାସଟେ ମାରିଥିଲା, ତତ୍ପରେ ପଛକୁ ବୁଲି ପଡିଲା, ଆଉ ସେ ଶିକାରୀ ଗୁଡ଼ାକୁ ଅନାଇଲା, କାରଣ ସେ ସୁରକ୍ଷିତ ଥିଲା। ସେମାନେ ବାଡ଼ଟିକୁ ଆଦୌ ଚଢି ପାରିଲେ ନାହିଁ, ଯେହେତୁ ସେପାଖ ଧରଣରେ ସେମାନେ ନିର୍ମିତ ହୋଇନଥିଲେ, ସେମାନେ ସେହି ବାଡ଼ବନ୍ଦୀକୁ ଯଦି ଛୁଇଁଥାନ୍ତେ ତେବେ ବିଜୁଳିର ଶକ୍ତିର ଆଘାତରେ ସେମାନେ ଆଘାତ ପାଇଥାନ୍ତେ। ହେ ପ୍ରଭୁ, ଆମମାନେ ଠିକ୍ ସେପରି ଧରଣ ଅଟୁ, ପରମେଶ୍ୱରଙ୍କ ବଚନର ବାଡ଼ବନ୍ଦୀ ମଧ୍ୟରେ ଆମେ ଯେତେବେଳେ ପହଞ୍ଚି ଯାଉ, ତତ୍ପରେ ପବିତ୍ର ଆତ୍ମାଙ୍କ ବିଜୁଳି ଶକ୍ତି ଆମମାନଙ୍କ ଶତ୍ରୁମାନଙ୍କୁ ତୋଡ଼ିଦେବା ପାଇଁ ଠିଆ ହୋଇପଡ଼ନ୍ତି, ସେ ବାଡ଼ବନ୍ଦୀକୁ କଦାପି ଦେଇପାରେ ନାହିଁ, ସେ ତଦ୍ରୂପ ଧରଣର ହୋଇ ଆଦୌ ସୃଷ୍ଟି ହୋଇନାହିଁ। ହେ ପିତା, ଆମମାନେ ଏଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଦେଉ ଯେ ଆପଣ ଆମମାନଙ୍କୁ ସେପରି ଭାବେ ଗଢ଼ିଛନ୍ତି, ଯେପରିକି ସୁରକ୍ଷା ନିମନ୍ତେ ଆମେ ଡେଇଁପାରୁ। ହେ ପ୍ରଭୁ, ଯୀଶୁ ଖ୍ରୀଷ୍ଟଙ୍କଠାରେ ବାସ କରି ଆମେ ତାହା କରିପାରିବା, ପ୍ରତ୍ୟେକ କ୍ଷେତ୍ରରେ ଆମେ ଯେ ସୁରକ୍ଷିତ ଅଟୁ, ସେଥିପାଇଁ ହେ ପ୍ରଭୁ ଆମେ ଅତିଶୟ ଆନନ୍ଦିତ ଅଟୁ। ଏତେବେଳେ ଆମେ ନିବେଦନ କରୁ ଯେ ଆପଣ ଏହି ଛୋଟ ମଣ୍ଡଳୀକୁ, ଏହାର ପାଳକ ମହାଶୟଙ୍କୁ, ଏହାର ପ୍ରିୟଜନମାନଙ୍କୁ ଆଶୀର୍ବାଦ କରିବେ। ଆଜିର ରାତ୍ରିବେଳା ଏହି ସ୍ଥାନରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରତ୍ୟେକ ସେବକଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କର ବହୁମୂଲ୍ୟ ତଥା ବିନମ୍ର ଭାଇ ନେଭିଲ୍ଙ୍କ ପାଇଁ ଆମେ ପ୍ରାର୍ଥନା କରୁ, ପୁଣି ଯେତେବେଳେ କି ଗତକାଲି ପରି ଶୟତାନ ତାଙ୍କୁ ସେବା କ୍ଷେତ୍ରର ଦୃଶ୍ୟପଟରୁ ଓହରାଇ ନେବ, ସେ ମଟର ଜଣଟିର ମଧ୍ୟ ତାଙ୍କୁ ଦଳି ପକାଇଥିବା ସେପରି କରିଥାନ୍ତା, ଯାହାକୁ ସେ କରିପାରିବାକୁ ଚାହିଁଥିଲା, ପୁଣି କିଛିଟା ଅପ୍ରୀତିକର ବିଷୟକୁ କାର୍ଯ୍ୟକାରୀ କରିବାକୁ ସେ ଚାହିଁଥିବ, ତଥାପି ଦୃଶ୍ୟପଟ ମଧ୍ୟରେ ଆପଣ ଉପସ୍ଥିତ ଥିଲେ। ହେ ପ୍ରଭୁ, ସେଦିନ ସେ ମୋତେ ମଧ୍ୟ ନେଇଯିବାକୁ ଚେଷ୍ଟା କରିଥିଲା, ବନ୍ଧୁକ ଚାଳନାର ସେହି ଅଞ୍ଚଳରେ ଯେପରି କରିଥିଲା, ମାତ୍ର ଦୃଶ୍ୟପଟ ମଧ୍ୟରେ ଆପଣ ଉପସ୍ଥିତ ଥିଲେ, ସେହି ଖୁଣ୍ଟଟିରେ ଯେତେବେଳେ ଧକ୍କା ଖାଇଥିଲେ ସେତେବେଳେ ଭାଇ ୱାଲ୍ କ୍ରାସ୍କୁ ସେ ନେଇଯିବାକୁ ଯତ୍ନ କରିଥିଲା, ତଥାପି ସେଠାରେ
ପରିସ୍ଥିତି ମଧ୍ୟରେ ଆପଣ ଉପସ୍ଥିତ ଥିଲେ।
ଆରେ ବା ଆପଣଙ୍କୁ ଜାଣିବାଟା ପ୍ରକୃତରେ କେତେ ପ୍ରୀତିକର ବିଷୟ ଅଟେ।
ଯେପରିକି ଜଣେ କବି ଏକଥା କହିଥିଲେ, ଯୀଶୁଙ୍କ ଠାରେ ବିଶ୍ୱାସ କରିବା କେତେ ସୁମଧୁର ଅଟେ, କେବଳ ତାଙ୍କରି ବାକ୍ୟରେ ବିଶ୍ୱାସ କରିବା ସାର ଅଟେ। ପ୍ରତିଜ୍ଞାର ଉପରେ କେବଳ ସୁସ୍ଥିର ହୋଇ ରହିଥାଉ, କେବଳ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି ତାହା ଜାଣିଥିବାରୁ ଏଥିପାଇଁ ଆମମାନେ ଆପଣଙ୍କୁ କେତେ ଅଧିକ ରୂପେ ଧନ୍ୟବାଦ ଦେଉ। ଆମମାନଙ୍କର ପ୍ରାଣ ଗୁଡ଼ିକୁ ଆଶୀର୍ବାଦ କରନ୍ତୁ, ଆମମାନଙ୍କ ପାପ ଗୁଡ଼ିକୁ ମାର୍ଜନା କରନ୍ତୁ। ହେ ପିତା, ପୀଡ଼ ଗୁଡ଼ିକୁ ପୀଡିତ ମାନଙ୍କୁ ଆରୋଗ୍ୟତା ପ୍ରଦାନ କରନ୍ତୁ, ଯାହାକି ଆମମାନଙ୍କ ମଧ୍ୟରେ ବାସ କରି ରହେ। ଏହି ନାଶମାନ ଶରୀର ଗୁଡ଼ିକ ଯେ ଦୁର୍ବଳ ଅଟେ ସେ କଥାଟି ଆମମାନଙ୍କୁ ଜଣା, ଆଉ ସେମାନେ ପୀଡ଼ାର ପ୍ରଭାବ ମଧ୍ୟରେ ବାସ କରି ଟ୍ରଟ୍ର ହେଉଛନ୍ତି। ତତ୍ପରେ ଆପଣ ଯେ ଆମମାନଙ୍କୁ ସୁସ୍ଥ ସବଳ ରଖିବେ, ଏଥିପାଇଁ ଆମେ ପ୍ରାର୍ଥନା କରୁ। ସୁସମାଚାର ପ୍ରଚାର କରିବା ପାଇଁ ଯେପରି କରିବେ ବୋଲି ଆମେ ବିଶ୍ୱାସ କରୁ। ପୁଣି ଯୀଶୁ ଯଦି ବିଳମ୍ବ କରନ୍ତି, ତେବେ ଆସନ୍ତୁ ଆନନ୍ଦର କେତେକ ବର୍ଷ ଧରି ଆମେ ଜୀବିତ ରହିବା। ତତ୍ପରେ ଆମମାନେ ସମସ୍ତେ ଉର୍ଦ୍ଧାନ୍ତୀକରଣ ପାଇଁ ଯେପରି ପ୍ରସ୍ତୁତ ରହିପାରୁ, ସୁରକ୍ଷାର ସେହି ଜାହାଜର ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବାସ କରି ଏକ ଆତ୍ମାଙ୍କ ଦ୍ୱାରା ତହିଁରେ ବାପ୍ତିତ ହୋଇ ସୁରକ୍ଷାକୁ ଲାଭ କରୁ, ସେହି ଉପର କୋଠରେ ରହିପାରୁ ଯେଉଁଠାରେ ଥାଇ ସୁସମାଚାର ଆଲୋକଟି ପ୍ରଜ୍ୱଳିତ ହେଉଥିବାର ଦୃଶ୍ୟକୁ ଆମେ ଦେଖିପାରୁ। ତତ୍ପରେ ପ୍ରତ୍ୟେକ ବାକ୍ୟକୁ ଆମେନ୍ର ସହିତ ସୁସ୍ଥିର କରିପାରୁ। ହେ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ, ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ପୁଣି ସୁରକ୍ଷା ପ୍ରଦାନ କରନ୍ତୁ। ହେ ପ୍ରଭୁ, ଆପଣଙ୍କ ମୁକୁଟର ମୁକ୍ତା ଉଦ୍ଦେଶ୍ୟରେ ସେମାନଙ୍କୁ ଦାବି କରେ, ଯୀଶୁଙ୍କ ନାମରେ ଆମେନ୍। ତାଙ୍କୁ ମୁଁ ସ୍ନେହ କରେ, ତାଙ୍କୁ ମୁଁ ସ୍ନେହ କରେ, ଯେହେତୁ ପ୍ରଥମେ ସେ ମୋତେ ସ୍ନେହ କଲେ, ଆଉ କାଲବରୀ କୃଷ ପରେ ମୋର ତ୍ରାଣକୁ ସେ କ୍ରୟ କଲେ। ପୁଣି ଆମେ ଯେପରି ଜାଣୁ ସମୟ ସମୟ ବଚନ ହୃଦୟ ସ୍ପର୍ଶ ହେଉଅଛି, ତଥାପି ସେହିପରି ଭାବରେ ବିଭିନ୍ନ କରିବାର ବିଷୟକୁ ଆମେ ପସନ୍ଦ କରୁ। ପରମେଶ୍ୱରଙ୍କର ବାକ୍ୟ ଏହାରି ସମ୍ବନ୍ଧରେ ଏବ୍ରିୟ ଚତୁର୍ଥ ଅଧ୍ୟାୟରେ ପରି କହିଅଛି, ଏହା ଦ୍ୱିଧାରୀ ଖଡ଼ଗ ଠାରୁ ଅଧିକ ତୀକ୍ଷ୍ଣତର ଅଟେ। ଏହା ତ ସକଳ ପ୍ରକାର ଅବ୍ୟବସ୍ଥାକୁ ସମୂଳେ କାଟି ପକାନ୍ତି। ଦ୍ୱିଧାରୀ ଖଡ଼ଗ କାଟି ଆସୁଅଛନ୍ତି, ପୁଣି କାଟି ଯାଉଛନ୍ତି, ପୁଣି ଏହା ଅଧିକ ଶକ୍ତିଶାଳୀ ଅଟନ୍ତି, ଆଉ କ୍ଷିପ୍ରତର ଅଟନ୍ତି, ଏପରିକି ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଏବଂ ହୃଦୟର ଚିନ୍ତା ଓ ଭାବନାର ସୂକ୍ଷ୍ମ ବିଚାର ଅଟନ୍ତି। ଏହା କଣ ଅଟନ୍ତି? ଏହା ବଚନ ଅଟନ୍ତି, ଏହା ବଚନ ଅଟନ୍ତି, ଧ୍ୟାନ ଦିଅନ୍ତି ତ। ପୁଣି ଏତେବେଳେ ଏକ ପ୍ରକୃତ ସମାଚାରକୁ ଶୁଣିଲା ଉତ୍ତରେ, ଏକ ହୃଦୟ ବିଦାରକ ଛୁତିକଟୁ ସମାଚାରକୁ ଶୁଣିଲା ଉତ୍ତରେ ଆପଣମାନେ ଏହାକୁ ଉପଭୋଗ କଲେ କି? ଆଜ୍ଞା ହଁ, ଯୁଦ୍ଧଟି ଅଟେ। ଆଜିର ରାତ୍ରି ବେଳା ଆପଣମାନେ ଯେ ସୁରକ୍ଷିତ ହୋଇ ରହିଛନ୍ତି, ସେଥିପାଇଁ ଆପଣମାନେ ଆନନ୍ଦିତ ନୁହନ୍ତି କି? ଏହା ତ ମଣ୍ଡଳୀକୁ ପ୍ରତି ଏକ ବିଶ୍ୱାସ ପୁଣି ସମର୍ଥକୁ ଆଉ ଆଶାକୁ ଯୋଗାଇ ନିର୍ମାଣ କରିଥାଏ। ଆରେ ବା ଚମତ୍କାର, ଖ୍ରୀଷ୍ଟଙ୍କ ଅଟଳ ପ୍ରସ୍ତର ପରେ ମୁଁ ଅଟେ ସୁସ୍ଥିର, ଚାରି ଦିଗର ଜମି ଗୁଡିକ ବାଲୁକାରେ ଅଟନ୍ତି ପୂର୍ଣ୍ଣ। ଆସନ୍ତୁ ପ୍ରାୟ 2-3 ମିନିଟ ସମୟ ପର୍ଯ୍ୟନ୍ତ ଆମମାନେ ତାହାଙ୍କୁ କେବଳ ଆରାଧନା କରୁଥିବା, ଆପଣମାନେ ସେପରି କରିବେ କି? ଆସନ୍ତୁ ଆମମାନେ ନିଜ ନିଜର ଚକ୍ଷୁଦୟକୁ ବନ୍ଦ କରିବା, ପୁଣି ଆମମାନଙ୍କର ହସ୍ତଦୟକୁ ଉପରକୁ ଉଠାଇ ରଖିଥିବା। ପ୍ରିୟ ଭଉଣୀ, ସ୍ୱରଟିକୁ ଆମମାନଙ୍କୁ ପ୍ରଦାନ କରନ୍ତୁ, ମୁଁ ତାଙ୍କୁ ସ୍ନେହ କରେ, ତାହାରି ଉପରେ ଆପଣ ସ୍ୱରଟିକୁ ବଜାଇ ଦେବେ କି? ମୁଁ ଏହାକୁ ଧରି ପକାଇବି।
Just lose yourself now. Worship.
ମୁଁ ତାଙ୍କୁ ସ୍ନେହ କରେ, ନିଜ ନିଜକୁ ଏତେବେଳେ ଖାଲି କରି ପକାନ୍ତୁ, ଆରାଧନା କରନ୍ତୁ। ଯେହେତୁ ପ୍ରଥମେ ସେ ମୋତେ ସ୍ନେହ କଲେ, ପୁଣି କାଲବରୀ କୃଷ ପରେ ମୋର ତ୍ରାଣକୁ କ୍ରୟ କଲେ, ଏତେବେଳେ ଆସନ୍ତୁ ପରସ୍ପର ଉପରେ ଦୃଷ୍ଟି ପକାଇ ଦେଖିବା, ଆଉ ପରସ୍ପର ସହିତ କର୍ମର୍ଦ୍ଦନ କରିବା, ପୁଣି କହିବା ମୁଁ ତାଙ୍କୁ ସ୍ନେହ କରେ ଯେହେତୁ ପ୍ରଥମେ ସେ ମୋତେ ସ୍ନେହ କଲେ ପୁଣି କାଲବରୀ କୃଷ ପରେ ମୋର ତ୍ରାଣକୁ କ୍ରୟ କଲେ କାଲବରୀ କ'ଣ ଥିଲା ତାଙ୍କର କାଦେଶ ବର୍ଣ୍ଣିଆ ଥିଲା ସେ କ'ଣ କାର୍ଯ୍ୟ କରିଥିଲେ ସେଠାକୁ ଚଢ଼ିଗଲେ ପୁଣି କହିଲେ ମଣିଷଟି ମୃତ୍ୟୁ ବେଳେ ଜୀବିତ ହୁଏ ମୁଁ ତୁମ ନିକଟରେ ଏହାକୁ ପ୍ରମାଣ କରିବି ସେଠାକୁ କାଦେଶ ବର୍ଣ୍ଣିଆକୁ ଯାଆନ୍ତି ଆମ ସମସ୍ତଙ୍କର ବିଚାରକୁ ଆପଣ ଆପରେ ବୋହିନେଲେ କାଲବରୀ ପରେ ଏହାକୁ ସାଧନ କଲେ ଆମମାନଙ୍କର ସକଳ ପାପ ପାଇଁ ମୃତ୍ୟୁଭୋଗ କଲେ ପୁଣି ମୃତ୍ୟୁର ନଦୀକୁ ପାର କଲେ ସେହି ତୃତୀୟ ଦିବସରେ ସେ ଫେରି ଆସିଲେ ପାହାଡ଼ର ଚୋଟିରୁ ପଥର ଖଣ୍ଡିକ ଗଡ଼ି ଆସିଲା ପୁଣି ସେ ଜୀବିତ ହୋଇ ତହିଁରୁ ବାହାରି ଚାଲି ଆସିଲେ ସେମାନଙ୍କ ମଧ୍ୟରୁ କେତେକ କହିଲେ ସେ ଏକ ଆତ୍ମା ଅଟନ୍ତି କହିଲେ ମୋତେ ଛୁଇଁ ଦେଖ ମୋର ଯେପରି ମାଂସ ଆଉ ହାଡ଼ ଅଛି ଏକ ଆତ୍ମା ତାହା ସବୁ କିଛି ନାହିଁ କହିଥିଲେ ଭୋଜନ କରିବା ନିମନ୍ତେ ତୁମ ପାଖରେ କିଛି ଖାଦ୍ୟ ଅଛି କି ସେମାନେ କହିଥିଲେ ଆମମାନେ ଏଠାରେ ମଧୁ ମିଶ୍ରିତ ଥିବା କେତେ ଖଣ୍ଡ ରୁଟି ରଖିଅଛୁ ମୁଁ ଏପରି ଧାରଣା କରେ ପୁଣି ଅଳ୍ପ କିଛି ମାଛ ରଖିଅଛୁ ଆଉ ସେ କହିଥିଲେ ମୋତେ ତୋହର କିଛି ଦିଅ ତତେ ସେମାନେ ନେଲେ ଆଉ ଭୋଜନ କଲେ ସେ କହିଲେ ତୁମେ ବୁଝ ମୁଁ ଯେପରି ଭୋଜନ କରେ ଗୋଟିଏ ଆତ୍ମା ସେପରି ଭୋଜନ କରେ ନାହିଁ ସେ କହିଥିଲେ ଏଥିରେ ତୁମମାନେ ଜେରୁସାଲେମ ପର୍ଯ୍ୟନ୍ତ ଯାଅ ପୁଣି ସେହି ସ୍ଥାନରୁ ଆରମ୍ଭ କରି ତୁମମାନେ ସୁସମାଚାର ପ୍ରଚାର କର ତତ୍ପରେ ମୁଁ ତୁମ ନିକଟକୁ ଯଥା ଫଳକୁ ଅର୍ଥାତ୍ ପ୍ରଥମ ଫଳଙ୍କୁ ପ୍ରେରଣ କରିଦେବି ତୁମମାନଙ୍କର ପୁନରୁତ୍ଥାନମାନଙ୍କୁ ପଠାଇଦେବି ତେଣୁ ବାକ୍ୟର ବହିର୍ଭୂତ ଥିବା ବିଶ୍ୱାସରୁ ମୁଁ ତୁମମାନଙ୍କୁ ଉପରକୁ ଉଠାଇବି ପୁଣି ଏଥିରେ ତୁମମାନଙ୍କର ବିଶ୍ୱାସକୁ ସୁସ୍ଥିର କରିବି ପୁଣି ବିଶ୍ୱାସ ରଖିବାରେ ସାହାଯ୍ୟ କରିବି ଆଉ ତୁମମାନେ ପାପରୁ ପୁଣି ସମସ୍ତ ପ୍ରକାର ବିଶ୍ୱାସରୁ ଉର୍ଦ୍ଧକୁ ରହିବ ପୁଣି ସେହିପରି ଭାବରେ କେତେକ ପ୍ରଥମ ପ୍ରହରରେ ପୁଣି ଆଉ କେତେକ ଦ୍ୱିତୀୟ ପ୍ରହରରେ ଅବସ୍ଥାନ କରିବ ମନେ ପକାନ୍ତୁ ସେମାନେ ଥିଲେ ସପ୍ତମ ପ୍ରହର ମଧ୍ୟରେ ଥିଲେ ଆପଣ ସେ କଥାକୁ ମନେ କଲେ କି ସପ୍ତମ ପ୍ରହରଟି ତାହା ଅଟେ ଯେତେବେଳେ ସେ ଆସିଲେ ସପ୍ତମ ପ୍ରହରଟି କଣ ଅଟେ ସପ୍ତମ ଦୂତଙ୍କର ସନ୍ଦେଶର ସମୟ ଅଟେ ପ୍ରଥମ ପ୍ରହରରେ ସେମାନେ ଶୋଇପଡ଼ିଲେ ଦ୍ୱିତୀୟ ପ୍ରହର ତୃତୀୟ ପ୍ରହର ଚତୁର୍ଥ ପ୍ରହର ପଞ୍ଚମ ପ୍ରହର ଷଷ୍ଠ ପ୍ରହର ଏହିପରି କ୍ରମାଗତ ରୂପେ ଥୁଆଥିଲା ଯୁଗ ପର୍ଯ୍ୟନ୍ତ ଅଗ୍ରସର କରି ଆସିଲେ ପୁଣି ସର୍ବୋପରି ଏହି ସମସ୍ତ ଯୁଗକୁ ଅତିକ୍ରମ କରି ଆସିଲେ ପୁଣି ଲାଓଦିକା ଯୁଗର ପ୍ରହର ପର୍ଯ୍ୟନ୍ତ ଅଗ୍ରସର କଲେ କିନ୍ତୁ ସପ୍ତମ ପ୍ରହରର ଅବଧିରେ ରବଟିଏ ଶୁଣିବାକୁ ମିଳିଲା ଦେଖ ବର ଆସୁଅଛନ୍ତି ତାଙ୍କୁ ଭେଟିବା ପାଇଁ ବାହାରି ଆସ ପୁଣି କଣ ହେଲା ସେମାନେ ସମସ୍ତେ ଜାଗି ଉଠିଲେ ଆଉ ଆପଣ ମାନଙ୍କର ପ୍ରଦୀପ ଗୁଡାକୁ ଜଳାଇଲେ
ମୁଁ ତାଙ୍କୁ ସ୍ନେହ କରେ
କାରଣ ଆପଣମାନେ ଶେଷ ସମୟରେ ଉପସ୍ଥିତ ଅଛନ୍ତି କି ସେ ପ୍ରଥମରେ ପ୍ରେମ କଲେ ପୁଣି ଆପଣମାନେ ଏହାକୁ ବୁଝିପାରନ୍ତି କି ଆପଣ କେବଳ ସେତିକିଟା ଅଧିକ ଟେପ୍କୁ ହାସଲ କରିଛନ୍ତି କି କେବଳ ସେତିକିଟା ଟେପ୍ର ଅଂଶକୁ ହାସଲ କରିଥିଲେ କି ଆପଣ ପ୍ରାୟତଃ ଶେଷ ଭାଗରେ ଅଛନ୍ତି କି ଟେପ୍ ପ୍ରାୟ ସରିବା ଅବସ୍ଥାରେ କି ଆପଣ କରିବେ କି କାଲଭରି କୃଷର ବୃକ୍ଷ ପରେ ଆରେ ବା ଚମତ୍କାର ଭଉଣୀ ରୁଥ ଏହାକୁ ବନ୍ଦ କରି ପକାନ୍ତୁ ସେପରି ଅର୍ଥକୁ ମୁଁ ଆଦୌ କରିନଥିଲି ମୁଁ ବିଚାର କରିଥିଲି ଯେ ସେହି ସବୁ ମଧୁର ସଙ୍ଗୀତକୁ ମୁଁ ବନ୍ଦ କରିଦେବାକୁ ଯତ୍ନ କରୁଥିଲି ଆପଣ ବୁଝନ୍ତୁ ସେହି ସବୁ ଯେ ଟେପ୍ ହେଉ ଏହା ହିଁ ମୁଁ ଇଚ୍ଛା କରିଥିଲି ମୁଁ ତ କରିବାକୁ ଚେଷ୍ଟା କରୁଥିଲି ଏହି ସବୁ ଗୀତକୁ ସଂଗ୍ରହ କରିବାକୁ ପ୍ରୟାସ କରୁଥିଲି ଏହା ଯେତେବେଳେ ସର୍ବସପକ୍ଷରେ ଗାନ କରାଗଲା ସେତେବେଳେ ଏହାକୁ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲି ଆପଣ ସେ କଥାକୁ ବୁଝନ୍ତୁ ତାହାକୁ ଆପଣମାନେ ପସନ୍ଦ କରନ୍ତି ନାହିଁ କି ଆପଣମାନେ ଆପଣମାନଙ୍କୁ ଜଣା ମୁଁ ପୁରୁଣା ପେଣ୍ଟିକୋଷ୍ଟାଲ ଗୀତ ଗୁଡାକର ଗାନକୁ ଖୁବ୍ ଆଗ୍ରହତା ସହ ପସନ୍ଦ କରେ ତଥାପି ମୁଁ ସର୍ବଦା କହିଥିଲି ସ୍ୱର ଗୁଡିକୁ ଖୁବ୍ ଉଚ୍ଚା ଉଠାଇ ଗାନ କରିବା ଶିକ୍ଷାଟିକୁ ମୁଁ ଘୃଣା କରେ ଏପରି ଏକ ଗୀତ ଯାହାକୁ ସେମାନଙ୍କର ମୁଖମଣ୍ଡଳକୁ ନୀଳ କରି ପକାଏ କେତେ ଏକ କ୍ଲାନ୍ତିକର ଅବସ୍ଥାକୁ ପହଞ୍ଚାଇ ଦିଏ ପୁଣି ସେମାନେ କରନ୍ତି ନାହିଁ ସେମାନେ ପ୍ରକୃତରେ ଗୀତ ଗାନ କରୁନାହାନ୍ତି ସେମାନେ ତ ଏକ ଗଣ୍ଡଗୋଳିଆ ଅବସ୍ଥାକୁ ସୃଷ୍ଟି କରୁଛନ୍ତି ବୁଝନ୍ତି ତ ସେହି ପୁରୁଣା ମାର୍ଜିତ ଗୀତ ଗାନକୁ ମୁଁ ପସନ୍ଦ କରେ ଆପଣମାନଙ୍କୁ ସେ କଥାଟି ଜଣା ଆପଣମାନଙ୍କ ହୃଦୟ ମଧ୍ୟରୁ ଆମେନ୍ ପରି ଶବ୍ଦର ତାନକୁ ବାହାରୁଥିବା ଗୀତକୁ ମୁଁ ପସନ୍ଦ କରେ ଆମେନ୍ ଆମେନ୍ ଆପଣମାନେ ସେପରି କରନ୍ତି କି ମୁଁ ଏହାକୁ ପସନ୍ଦ କରେ ପୁତ୍ରଙ୍କ ଠାରେ ବିଶ୍ୱାସ ପିତାଙ୍କ ଠାରେ ବିଶ୍ୱାସ ପବିତ୍ର ଆତ୍ମାଙ୍କ ଠାରେ ବିଶ୍ୱାସ ଏ ତିନି ଅଟନ୍ତି ଏକ ଭୂତ ଗୁଡାକ ଥରହର ହେବେ ପୁଣି ପାପୀମାନେ ଜାଗିବେ ଝିଅବାଙ୍କ ଠାରେ ବିଶ୍ୱାସ ଯେ କୌଣସି ବସ୍ତୁ ଥରହର କରେ ଆମେନ୍ ଶୟତାନର ଏହି ରାଜ୍ୟକୁ ଥରହର କରି ପକାଏ
ପୁଣି ଧରାଶାୟୀ କରେ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଏହି ପ୍ରଚଣ୍ଡ ଶବ୍ଦ ଗୁଡିକର ଘୋର ଗର୍ଜନରେ ସେମାନଙ୍କୁ ଚୁରମାର କରି ପକାନ୍ତି। ପରମେଶ୍ୱରଙ୍କ ବଚନ ସେହି ପରମାଣୁଟି ଏହି ସ୍ଥାନ ଗୁଡାକୁ ଉଡାଇ ଦିଅନ୍ତି, ପୁଣି ଶୈତାନ ରାଜ୍ୟକୁ କେବଳ ଅକାମି କରି ପକାନ୍ତି। ଆମେନ୍।
ତତ୍ପରେ ଅଗ୍ରସର କରୁଥିବା ଖ୍ରୀଷ୍ଟୀୟ ସେନା ଦଳ ଯୁଦ୍ଧକୁ ସାମ୍ନା କରାଯିବା ପାଇଁ ତାଳ ଦେଇ ଅଗ୍ରସର କରେ, ତାହା ହିଁ ସତ୍ୟ କଥା ଅଟେ, ଖୁବ୍ ଭଲ କଥା।
ଆସନ୍ତୁ ସମସ୍ତେ ମିଳିମିଶି ସେତେବେଳେ ପୁନର୍ବାର ଗାନ କରିବା, ନିଜ ନିଜ କଣ୍ଠ ଧ୍ୱନିରେ ଖୁବ୍ ଜୋର ଗାନ କରିବା, ନିଜ ଚକ୍ଷୁଦ୍ୱୟକୁ ବନ୍ଦ ରଖି ହସ୍ତଦ୍ୱୟକୁ ସୁନ୍ଦର ଟେକି ରଖି ତାଙ୍କୁ ମୁଁ ସ୍ନେହ କରେ ଏହି ଗୀତଟିକୁ ଗାନ କରିବା। ପ୍ରିୟ ଭଉଣୀ, ଭଲ କଥା, ଖୁବ୍ ଭଲ କଥା।
ମୁଁ ତାଙ୍କୁ ପ୍ରେମ କରେ, ମୁଁ ତାଙ୍କୁ ସ୍ନେହ କଲେ, ଯେହେତୁ ସେ ପ୍ରଥମେ ମୋତେ ସ୍ନେହ କଲେ, ପୁଣି କାଲବରୀ କୃଷ ପରେ ମୋର ମୁକ୍ତିକୁ ପ୍ରଦାନ କଲେ। ଆସନ୍ତୁ ସମସ୍ତେ ମିଳିବି ସେତେବେଳେ ପୁନର୍ବାର ଗାନ କରିବା। ସ୍ୱର୍ଗବାସୀ ପିତା, ଆପଣଙ୍କ ହସ୍ତଦେହ ପରେ ଆମମାନେ ଆପଣାର ଅସ୍ତିତ୍ୱକୁ ସମର୍ପଣ କରୁ। ଆପଣ ଯେପରି ଯୋଗ୍ୟ ବୋଲି ବିଚାର କରନ୍ତି, ଆମମାନଙ୍କ ସହିତ ତଦ୍ରୂପ ବ୍ୟବହାର କରନ୍ତୁ। ହେ ପ୍ରଭୁ, ଆପଣ ଯେ ଆମମାନଙ୍କୁ ବ୍ୟବହାର କରିବେ, ଏଥିପାଇଁ ଆପଣଙ୍କ ଉପରେ ଆମମାନେ ନିର୍ଭର କରୁଅଛୁ। ଆମମାନଙ୍କ ସମାଜର ଅନ୍ୟମାନଙ୍କ ନିକଟକୁ ଆଲୋକକୁ ଘେରିଯିବା ନିମନ୍ତେ ପୁଣି ଅନ୍ୟ ଯେକୌଣସି ସ୍ଥାନକୁ ଆମମାନେ ସଞ୍ଚୟ ହେବୁ, ସେହି ସବୁ ସ୍ଥାନକୁ ତାହା ଘେରିଯିବା ନିମନ୍ତେ ନିର୍ଭର କରୁଅଛୁ। ହେ ଈଶ୍ୱର, ଆପଣ ବର୍ତ୍ତମାନ ଆମମାନଙ୍କ ଉପରେ ସଜାଗ ଦୃଷ୍ଟି ରଖନ୍ତୁ, ଆଉ ଥରେ ଆମମାନେ ଭେଟ ହେବାକୁ ଏକାଠି ହେବା ପର୍ଯ୍ୟନ୍ତ ଆପଣ ଆମମାନଙ୍କୁ ସୁରକ୍ଷାଦାନ କରନ୍ତୁ। ପୁଣି ବହୁମୂଲ୍ୟ ଶସ୍ୟ ଗୁଡିକର ମଧ୍ୟକୁ ଆମମାନଙ୍କୁ କଢାଇ ଆଣନ୍ତୁ। ଯୀଶୁଙ୍କ ନାମରେ ଆମମାନେ ଏହାକୁ ଯାଚନା କରୁ, ଆମେନ୍। ଆଜିର ଏହି ରାତ୍ରିକାଳ ଅବସରରେ ସହଭାଗିତାର ସମୟ ମଧ୍ୟରେ ଆପଣମାନଙ୍କ ସହିତ ଉପସ୍ଥିତ ଥିବାର ବିଷୟଟି ଏକ ଆନନ୍ଦର ବେଳା ଅଟେ। ମୁଁ ଆପଣମାନଙ୍କର ପ୍ରିୟ ପାଳକ ମହାଶୟଙ୍କର ଦାୟିତ୍ୱରେ, ଭାଇ ଜୁନିଙ୍କର ଦାୟିତ୍ୱରେ ଏହି ପ୍ରଚାର ମଞ୍ଚକୁ ସମର୍ପଣ କରାଯାଉଅଛି। ଭାଇ ଜୁନି ମହାଶୟ, ଖୁବ୍ ଭଲ କଥା।